ନେଭିଲ୍ ଏଠାରେ କାନ୍ଥ ଗୁଡାକର ପାର୍ଶ୍ୱରେ ଆପଣମାନଙ୍କୁ ଦୀର୍ଘ ସମୟ ଧରି ଠିଆ କରାଇ ରଖିଥିବାରୁ ଏହା ଅତିଶୟ ଦୁଃଖ ଏବଂ ପରିତାପ ବିଷୟ ଅଟେ। ପ୍ରାୟ ଦେଢ଼ ଘଣ୍ଟା ପୂର୍ବେ ମୁଁ ଏଠାରେ ଏକ ପୂର୍ବ ବ୍ୟବସ୍ଥା ଅନୁଯାୟୀ ସାକ୍ଷାତ ବା ବନ୍ଦୋବସ୍ତର ସମୟ ମଧ୍ୟ ଦେଇ ଅତିକ୍ରମ କରିଥିଲି। ତେଣୁ ଲୋକମାନେ କବାଟ ନିକଟରୁ ଫେରି ଯାଇଥିଲେ ଆଉ ଆପଣ ଆପଣା ଘରକୁ ପ୍ରସ୍ଥାନ କରୁଥିଲେ। ସେହି ସ୍ଥାନରେ ବିଲି ସହିତ ମୁଁ ଭେଟ କଲି ଆଉ ସେ କହିଥିଲା ଆଜିର ମଧ୍ୟାହ୍ନ ସମୟରୁ ଉପାସନାଟି ଆରମ୍ଭ ହେବା ଅଭିପ୍ରାୟରେ ସ୍ଥାନଟି ପ୍ରସ୍ତୁତ ହୋଇ ରହିଥିଲା। ତେଣୁ ଏହି ସ୍ଥାନରେ ଏପରି ଧରଣର ଏକ ଛୋଟ ଉପାସନାକୁ ଅଗ୍ରେସରେ ଆମମାନେ ଲାଭ କଲୁ। ଏପରିକି ସ୍ଥାନୀୟ ସମ୍ବାଦପତ୍ର ଗୁଡାକରେ ସୁଦ୍ଧା ଆମମାନେ ଏହାର ସୂଚନାକୁ ପ୍ରଦାନ କରିନଥିଲୁ। ତଥାପି ଦୌଭାଗ୍ୟତାର ଏକ କ୍ଷୁଦ୍ର ଉପାସନାକୁ ଆମମାନେ ଲାଭ କଲୁ। ତତ୍ପରେ ବର୍ତ୍ତମାନ ଅବସ୍ଥାର ନ୍ୟାୟ ଏହା ସବୁବେଳେ ବ୍ୟସ୍ତତାର ସମୟ ଅଟେ। ଯେହେତୁ ସହରର ବାହାରା ଇଲାକାରୁ ଲୋକମାନେ ଜାଣନ୍ତି ଯେ ଏଠାରେ ସ୍ୱଗୃହସ୍ଥ ସ୍ଥାନରେ ତାହା ସର୍ବଦା ଲୋକାରଣ୍ୟର ପରିବେଶକୁ ସୃଷ୍ଟି କରିଥାଏ। ସେମାନେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯା ଆସ କରୁଥାନ୍ତି, ପୁଣି ଠେଲାପେଲା ହେଉଥାନ୍ତି। ତେଣୁ ସାଧାରଣତଃ ଏହା ମୋ ପାଇଁ ଅଭ୍ୟାସର ବିଷୟ ହୋଇସାରିଛି। ମୁଁ ଅତି ଅଗ୍ରେସରେ ଏପରି ଏକ ସ୍ଥାନକୁ ଚାଲିଯାଇ ସେହି ସମୟ ମଧ୍ୟ ସେଠାରେ ରହିଯାଏ ଯେତେବେଳେ ପର୍ଯ୍ୟନ୍ତ ଏହା ମୋତେ ଅତ୍ୟଧିକ ପରିମାଣରୁ କିଞ୍ଚିତ ଭାରଗ୍ରସ୍ତ କରିବାରୁ ବଞ୍ଚିତ କରେ। ଆଉ ଆପଣମାନଙ୍କୁ ତ ଜଣା ଆପଣଙ୍କୁ କିଛିଟା ପରିମାଣର ସମୟକୁ ନିହାତି ପକ୍ଷେ ଏକାନ୍ତରେ କ୍ଷେପଣ କରିବାକୁ ହିଁ ଅଛି। ପୁଣି ପ୍ରଭୁଙ୍କ ସହିତ ଯଥେଷ୍ଟ ପରିମାଣର ସମୟକୁ ଅବଶ୍ୟ ବିତାଇବା ଆବଶ୍ୟକ ଅଟେ। କାରଣ ଆପଣ ତାହା ଯଦି ନ କରନ୍ତି ତେବେ ପବିତ୍ର ଆତ୍ମାଙ୍କ ଦ୍ୱାରା ସତେଜ ଅବସ୍ଥାରେ ଉପାସନାକୁ ଆଦୌ ଆସିନଥାନ୍ତି। ପୁଣି ଆପଣ ଭିତରକୁ ଯେତେବେଳେ ଆସିଥାନ୍ତି ଯେପରିକି ଆଜି ହୋଇଅଛି, ଯେଉଁ ସ୍ଥାନରେ ଏହା କେବଳ ଏକ ବିରାଟ ବିରାଟ ଶୋଭାଯୁକ୍ତ ବିଷୟ ହୋଇ ରହିଆସିଅଛି, ଭଲ କଥା। ଭିତରକୁ ଆସିବା ନିମନ୍ତେ ଏହା କେତେବେଳେ କେମିତି ଅତି କଷ୍ଟକର ବିଷୟ ମୋ ପାଇଁ ହୋଇଥାଏ। କିଛିଟା ପରିମାଣରେ କେବଳ ବ୍ୟବସ୍ଥିତ କରିବାକୁ କିମ୍ବା ସୁସ୍ଥିର ଭାବେ ରଖିବାକୁ କଷ୍ଟକର ବ୍ୟାପାର ହୋଇପଡ଼ିଥାଏ। ଆପଣମାନେ ଲକ୍ଷ୍ୟ କରନ୍ତୁ, ପୁଣି ତାହା ମୋତେ ନିରୁତ୍ସାହିତ କରିଥାଏ। ସେପରି କର୍ମକୁ ମୁଁ ଯେତେବେଳେ କରିଥାଏ ସେତେବେଳେ କୌଣସି ପ୍ରକାରେ ପବିତ୍ର ଆତ୍ମାଙ୍କୁ ମୁଁ ଆଉ କୌଣସି ପ୍ରକାରେ କିମ୍ବା କୌଣସି ସ୍ଥାନରେ ପାଇନଥାଏ। ସୁତରାଂ ମୁଁ ଦୁଃଖ ଅନୁଭବ କରେ ପ୍ରକୃତରେ ସେହି ଲୋକମାନଙ୍କ ନିମନ୍ତେ ଯେଉଁମାନେ ମଧ୍ୟବର୍ତ୍ତୀ ଇଲାକାରେ ଥିବା ଖାଲି ସ୍ଥାନମାନଙ୍କରେ ଆଉ ବାହାରେ ଚତୁର୍ପାଶ୍ୱରେ ଠିଆ ହୋଇ ରହିଥାନ୍ତି। ସେମାନଙ୍କ ନିମନ୍ତେ ସେମାନେ ସ୍ୱସ୍ଥାନକୁ ଆସିଥାନ୍ତି, ଭିତରକୁ ଚାହିଁ ଦେଖନ୍ତି, ସେମାନଙ୍କ ମୋଟର ଯାନରେ ଚଢ଼ନ୍ତି, ପୁଣି ସ୍ୱସ୍ଥାନକୁ ଫେରିଯାଆନ୍ତି। ଏଠାରେ ଥିବା ଏକ ଉଚ୍ଚ ବିଦ୍ୟାଳୟକୁ ହାସଲ କରିବାକୁ ମୁଁ ଇଚ୍ଛା କରିଥିଲି। କେତେକ ରାତ୍ରିର ଉପାସନାକୁ ଆୟୋଜନ କରିବାକୁ ଚେଷ୍ଟା କରିଥିଲି, ମାତ୍ର ଏତେବେଳେ ବିଦ୍ୟାଳୟର କାର୍ଯ୍ୟସୂଚୀ ଚାଲୁଅଛି। ତେଣୁ ଏପରି ଏକ ବ୍ୟସ୍ତତାର ସମୟରେ ତାହାକୁ ହାସଲ କରିବାଟା ମୋ ପାଇଁ ଅତି କଷ୍ଟକର ବ୍ୟାପାର ଅଟେ। ଏହା ସତ୍ତ୍ୱେ ମୁଁ ଏପରି କହିବାକୁ ଚାହେଁ ଯେ ମୁଁ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ, ଯେଉଁମାନେ ଭିତରେ ଆଉ ବାହାରେ ଉପସ୍ଥିତ ଅଛନ୍ତି, ସେ ପ୍ରତ୍ୟେକଙ୍କ ପ୍ରତି ମୁଁ ନିଶ୍ଚିତ ରୂପେ ଖୁବ୍ ଉଲ୍ଲସିତ ଅଟେ। ପୁଣି ଆପଣମାନଙ୍କ ପୂର୍ଣ୍ଣ ଅନୁକମ୍ପା ଆଉ ସାହାଯ୍ୟ ନିମନ୍ତେ, ପୁଣି ଆପଣମାନେ ଯାହା କିଛି ସହାନୁଭୂତି ଦେଖାଇଅଛନ୍ତି, ସେ ସବୁ ପାଇଁ ମୁଁ ଧନ୍ୟବାଦୀ ଅଟେ। ଏହି ପ୍ରାତଃ କାଳରେ ସନ୍ଡେ ସ୍କୁଲର ନିର୍ଘଣ୍ଟ ସମୟରେ ଗତରାତ୍ରି ମୋତେ ଦାନ କରାଯାଇଥିବା ଦଙ୍ଗୁଳିତ ଅର୍ଥଦାନ ନିମନ୍ତେ ମୁଁ ଲୋକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲି, ଯାହାକି ପ୍ରକୃତରେ ଏକ ଅନୁରୋଧ ବିହୀନ ଦାନ ଥିଲା। ଏଠାରେ ଉପସ୍ଥିତ ଥିବା ଆମମାନଙ୍କର ପାଳକ ମହାଶୟଙ୍କୁ, ପୁଣି ଆମମାନଙ୍କର ଅତି ପ୍ରିୟ ଭାଇ ନେଭିଲଙ୍କୁ ମୁଁ ଅତି ସୁସ୍ପଷ୍ଟ ରୂପେ କହିଥିଲି, ତଥା ସେମାନଙ୍କ ମଧ୍ୟରୁ କେତେକଙ୍କୁ ସୁଦ୍ଧା କହିଥିଲି ଯେ ସେମାନଙ୍କୁ ପ୍ରକୃତରେ ସେପରି ନ କରିବାଟା ଆହୁରି ଭଲ ହୋଇଥାନ୍ତା। ତଥାପି ଯେକୌଣସି ପ୍ରକାର ହେଉ ପଛେ ସେମାନେ ଏହାକୁ କହିଥିଲେ, ତେଣୁ ଏହା ସମ୍ପର୍କରେ ସୂଚନା ଦେବା ପାଇଁ ମୁଁ ଇଚ୍ଛା କରିଥିଲି। ତତ୍ପରେ ଏହା ଏକ ଛୋଟ କାଟ ସ୍ଥାନ ଅଟେ ଆଉ ମୁଁ ବିଚାର କରେ ଯେ ଏହା 300ରୁ ଅଧିକ ସଂଖ୍ୟକ ଲୋକମାନଙ୍କର ବସିବା ସ୍ଥାନ ରୂପେ ଆଦୌ ବିବେଚିତ ହେବ ନାହିଁ। ପୁଣି ସଂଗୃହୀତ ଦାନର ପରିମାଣ ପ୍ରାୟ $324 ଅର୍ଥ ଥିଲା, ଯାହାର ଅର୍ଥ ଏହି ଯେ ପ୍ରତ୍ୟେକ ଜଣ $1ରୁ କିଛିଟା ଅଧିକା ପରିମାଣ ଅର୍ଥକୁ ମୋଟାମୋଟି ଭାବରେ ପ୍ରଦାନ କରିଥିଲେ। ଯେପରି ସଂଖ୍ୟକ ଜନସମାଗମ ମଧ୍ୟରୁ ମୋର ଜୀବନ କାଳରେ ସେତିକିଟା ପରିମାଣର ଅର୍ଥ କଦାପି ସଂଗୃହୀତ ହୋଇନଥିଲା, ପୁଣି ତାହା ସବୁଠାରୁ ଉତ୍ତମ ପରିମାଣର ଦାନ ଥିଲା। ସାଧାରଣତଃ ଜଣଙ୍କ ପିଛା ମୋଟାମୋଟି ରୂପେ ତାହା ପ୍ରାୟ 25 ସେଣ୍ଟ ପରିମାଣର ଦାନକୁ ଅଟକଳ କରାଯାଏ, କିମ୍ବା 25 ସେଣ୍ଟର ପରିମାଣକୁ ଅଟକଳ କରାଯାଏ, କିମ୍ବା 25 ସେଣ୍ଟର ପରିମାଣର ଅର୍ଥ ଅଥବା ବ୍ୟକ୍ତି ପିଛା 27 ସେଣ୍ଟ ପରିମାଣ ବିଶିଷ୍ଟ ଦାନ, ତାହା ତ ସର୍ବାପେକ୍ଷା ପ୍ରଚୁର ପରିମାଣର ଅର୍ଥ ହୋଇଥାଏ। ମାତ୍ର ଏ କ୍ଷେତ୍ରରେ ତାହା ତ ଜଣଙ୍କ ପିଛା ପ୍ରାୟ $1 ପରିମାଣ ବିଶିଷ୍ଟ ଦାନ ଯାହାକି ମୋଟାମୋଟି ଅଟକଳ କରାଯାଇଥିବା ଅର୍ଥ ଅଟେ। ତେଣୁ ମୁଁ ତାହା ପାଇଁ ପ୍ରକୃତରେ ଆଭାର ବ୍ୟକ୍ତ କରିଥାଏ। ଆଉ ଏପରି ମଧ୍ୟ ହୋଇପାରେ ଆଜିର ପ୍ରାତକାଳରେ ଆପଣମାନଙ୍କ ମଧ୍ୟରୁ କେତେକଙ୍କୁ ମୁଁ ଏହି ବିଷୟକୁ ବ୍ୟକ୍ତ କରିବା ନିମନ୍ତେ ସୁଯୋଗ ପାଇନଥିଲି। ପାହାଚ ଉପରେ ରଖାଯାଇଥିବା ଏକ ବାକ୍ସ ଜେଲି ପୁଣି ଆମମାନଙ୍କ ପାଇଁ ପ୍ରେରିତ ହୋଇଥିବା କିଛି ଉପହାରକୁ ମୁଁ ଲାଭ କରିଥିଲି। ସୁତରାଂ ମୁଁ ଆଉ ମୋର ପତ୍ନୀ ଆପଣମାନଙ୍କ ପରି ସଜ୍ଜନଗଣଙ୍କୁ ଆମମାନଙ୍କର ହାର୍ଦ୍ଦିକ ଧନ୍ୟବାଦ ଜ୍ଞାପନ କରିବାକୁ ଇଚ୍ଛା କରୁ। ତତ୍ପରେ ସବୁଠାରୁ ଅଧିକ ବିଷୟ ତାହା କି ପ୍ରକାର ବିଷୟ ଉଦ୍ଦେଶ୍ୟରେ ଅଟେ ସେ କଥାକୁ ଆମମାନେ ସମସ୍ତେ ଜାଣୁ। ଏହି ସବୁର କାରଣ କେବଳ ଈଶ୍ୱରଙ୍କ ରାଜ୍ୟ ନିମିତ୍ତ ଅଟେ। ପୁଣି ମୋତେ ଏହା ଏପରି ଅନୁଭବ ହେଉଛି ଯେପରିକି ମୁଁ ଯଦି ଏକ ବିରାଟ ଜାଗାଟିଏ ପାଇଥାନ୍ତି ଯେଉଁ ଆଳରେ ଆମମାନେ ଦୀର୍ଘଦିନ ଧରି ଲଗାତାର ଭାବରେ ଉପାସନା ଗୁଡାକ କରିପାରିଥାନ୍ତୁ, ପୁଣି ଲୋକମାନଙ୍କୁ ପ୍ରଚାର କରିପାରିଥାନ୍ତି। ଏପରିକି ଆଜି ରାତିରେ ଉପାସନା ଉତ୍ତାରେ ମୋତେ ଚାଲିଯିବାକୁ ଥିଲା। ଯଦ୍ୟପି ଆଜି ରାତିରେ ମୁଁ ସ୍ଥାନଟିକୁ ପରିତ୍ୟାଗ କରିବି ନାହିଁ, ତଥାପି ଅତି ସକାଳୁ ମୁଁ ଚାଲିଯିବି। ପରବର୍ତ୍ତୀ ଶନିବାର ରାତିରେ ମୁଁ ଫେରି ଆସିବି। ତତ୍ପରେ କଲରାଡୋ ନିମନ୍ତେ ରବିବାର ଦିନ ସକାଳୁ ମୁଁ ବାହାରିଯିବି। ପ୍ରକୃତରେ ଗୋଟାକ ପରେ ଅନ୍ୟଟି ଏହିପରି ଭାବରେ କାର୍ଯ୍ୟକାରୀ ହେଉଛି। ଆଉ ମୋର ପରବର୍ତ୍ତୀ ଉପାସନା ଗୁଡିକ ବିଦେଶୀୟ ରାଷ୍ଟ୍ରଗୁଡାକ ନିମନ୍ତେ ଜାନୁଆରୀ ମାସରେ ଅଛି, ଯାହାକି ଅଷ୍ଟ୍ରେଲିଆରେ, ପୁଣି ନ୍ୟୁଜିଲାଣ୍ଡରେ ରହିଛି, ପୁଣି ସେହି ସ୍ଥାନରୁ ଅନ୍ୟାନ୍ୟ ସ୍ଥାନକୁ ପ୍ରସାରିତ ହେବ। ଆପଣମାନେ ମୋ ପାଇଁ ପ୍ରାର୍ଥନା କରନ୍ତୁ, ତାହା ମୁଁ ଚାହେଁ। ମୁଁ ନିଶ୍ଚିତ ରୂପେ ଆପଣମାନଙ୍କ ସକଳ ପ୍ରାର୍ଥନାର ଅଭିଳାଷୀ ଅଟେ। ତତ୍ପରେ ମୁଁ ଇଚ୍ଛା ବ୍ୟକ୍ତ କରେ ଏହି ଛୋଟ ଉପାସନାରେ ପରମେଶ୍ୱର ଯେତେ ଗୁଡ଼ିଏ ମହତ୍ କର୍ମମାନ କରିଛନ୍ତି ସେଥିପାଇଁ ଆମମାନେ ସର୍ବଶକ୍ତିମାନ ପରମେଶ୍ୱରଙ୍କଠାରେ ବହୁତ ଧନ୍ୟବାଦୀ ଅଟୁ। ମୁଁ ଏପରି ବିଶ୍ୱାସ କରେ ଏତେ ଦିନ ଧରି ଚାଲିଥିବା ଏହି ଉପାସନାରେ ଅନ୍ୟାନ୍ୟ ସଭାଗୁଡ଼ାକ ତୁଳନାରେ ଅଧିକ ଶକ୍ତିର କାର୍ଯ୍ୟ ଏହି ସଭାରେ ସମ୍ପନ୍ନ ହୋଇଛି। ଏପରିକି ମୋ ଜୀବନ କାଳରେ ଏହି ଉପାସନାଳୟର ଆରାଧନା ଗୁଡ଼ିକରେ ଯାହା କିଛି ଘଟିଛି ତାଠାରୁ ମଧ୍ୟ ଅଧିକ କାର୍ଯ୍ୟ ହୋଇଛି। ଏପରି ଅନୁଭୂତ ହୋଇଛି ଯେପରିକି ପ୍ରଭୁ ଆପଣଙ୍କ ସକଳ ଆଶୀର୍ବାଦକୁ ଏହି ସ୍ଥାନରେ ଢାଳି ଦେଇଛନ୍ତି। ହୋଇପାରେ ଏହି ଆରାଧନାରେ ମୁଁ ବିଚାର କରିଅଛି ତାହା ସେହି ଦର୍ଶନର ଅନୁଯାୟୀ ଯାହାକୁ ମୁଁ ଲାଭ କରିଥିଲି ତାହା ଏପରି ଥିଲା ଯେ ମୋର ସେବା କାର୍ଯ୍ୟଟି ଅତି ଉତ୍ତମ ଆଉ ମହାନ ସେବା କାର୍ଯ୍ୟର ଅନୁରୂପ ପରିବର୍ତ୍ତିତ ହେବାକୁ ଯାଉଛି। ପୁଣି ଏହି ବିଷୟଟି ଠିକ ସେହିପରି ଧରଣର ହୋଇ ସଂଗଠିତ ହେବାକୁ ଯାଉଛି ଯେପରି ଧରଣର ହୋଇ ସେହି ତିନୋଟି ସେବା କାର୍ଯ୍ୟ ସମ୍ବନ୍ଧରେ ଏହାକୁ ପୂର୍ବଭାସ କରାଯାଇ କଥିତ ହୋଇଥିଲା, କିମ୍ବା ସେହି ଦୁଇଟି ସେବା କାର୍ଯ୍ୟ ସମ୍ବନ୍ଧରେ ଆପଣମାନେ ଯାହା କିଛି ଶୁଣିଥିଲେ। ଏହି ସେବା କାର୍ଯ୍ୟଟି ଠିକ ସେହିପରି ଧରଣର ହୋଇ ସଫଳ ହେବ, କେବଳ ବିରାଟ ଧରଣର ରୂପେ ଆହୁରି ପରିଚିତ ହେବ। ତଥାପି ପ୍ରଥମ ରାତ୍ରିକାଳୀନ ଅବସରରେ ଏଠାରେ ଲୋକମାନଙ୍କୁ ବେଦୀ ନିକଟକୁ ଆସିବା ପାଇଁ କେବଳ ଆହ୍ୱାନ ଦେଇଥିଲି ଆଉ ଗୁପ୍ତ ଭାଗକୁ ପ୍ରଘଟ କରିବାର ସେବାରେ ଅଗ୍ରସର ହୋଇଥିଲି। ଦ୍ୱିତୀୟ ରାତ୍ରିର ଅବସରରେ ମୁଁ ସେମାନଙ୍କୁ କୋଠରୀ ମଧ୍ୟକୁ ନେଇଯାଇଥିଲି, ତତ୍ପରେ ସକଳ ଗୁପ୍ତ ଭାବକୁ ପ୍ରଘଟ କରିବାରେ ଲାଗିଥିଲି। ଆଉ ପରବର୍ତ୍ତୀ ଦୁଇଟି ରାତ୍ରିର ଅବସରରେ ଆମମାନେ ଏଠାରେ ମଞ୍ଚ ପରକୁ ସେମାନଙ୍କୁ ଆମନ୍ତ୍ରିତ କରି ଆଣିଥିଲୁ, ସିଧାସଳଖ ଗୁପ୍ତ ଭାବ ଗୁଡାକ ପ୍ରଘଟ ହେବାରେ ଲାଗିଥିଲା। କେତେକ ବିଶେଷ ବିଷୟକୁ ସୂଚନା ଦେବା ଅଭିପ୍ରାୟରେ ଏହା କେବଳ ଅଟେ। ମଞ୍ଚ ପରେ ଜନୈକ ସେବକ ଆପଣଙ୍କ ଦୃଷ୍ଟିଶକ୍ତିକୁ ଲାଭ କରିଥିଲେ। ତତ୍ପରେ ଦୁଇଜଣ ଭଉଣୀ ଗତ ରାତ୍ରି କାଳରେ ଚକଯୁକ୍ତ ଚୌକି ଉପରେ ବସିଥାଇ ସେଠାରେ ଉପସ୍ଥିତ ଥିଲେ। ସେମାନେ ଏପରି ଅଜଣା ରୋଗରେ ପୀଡିତା ଥିଲେ ଯେ ଯାହାକୁ କେହି ହେଲେ ଚିହ୍ନି ନଥିଲେ, ଏପରିକି ଚିକିତ୍ସକ ସୁଦ୍ଧା ଅନଭିଜ୍ଞ ଥିଲେ। ସେମାନଙ୍କର ପାଦ ଗୁଡାକ ଯଥେଷ୍ଟ ବଡ଼ ଧରଣର ଥିଲା, ପୁଣି ସେମାନଙ୍କ ବୁଢା ଆଙ୍ଗୁଳିଟି ଆକାରବିହୀନ ଥିଲା, ଅନ୍ୟ ଅଙ୍ଗୁଳି ଗୁଡାକ ସୁଦ୍ଧା ଅକାମୀ ହୋଇପଡିଥିଲା ଆଉ ସେମାନଙ୍କ ନିମନ୍ତେ କୌଣସି ଉପଚାର କରାଯିବାର ଅବସ୍ଥା ରହିନଥିଲା। ପୁଣି ଆତ୍ମା ସେତେବେଳେ ଅଭିଷିକ୍ତ ଅବସ୍ଥାରେ ଥିଲେ, ମୁଁ ପାଖକୁ ଯାଇଥିଲି ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ବ୍ୟାଧିକୁ ଅଭିଶାପ ଦେଇଥିଲି। ପୁଣି ସେହି ଚକଯୁକ୍ତ ଚୌକିରୁ ସେମାନେ ଉଠି ପଡିଥିଲେ। ଆଜିର ପ୍ରାତଃକାଳରେ ଏହି ଆରାଧନାଳୟର ଚାରିଆଡ଼କୁ ଚାଲି ଚାଲି ବୁଲୁଥିବା ସମୟରେ ଯେପରିକି କୌଣସି ଶିଶୁ ସନ୍ତାନ କରିଥାଏ, ଠିକ ସେହିପରି ଚଲାବୁଲା କରୁଥିବା ଅବସ୍ଥାରେ ପୁଣି ଚାଲି ଆସିଥିଲି। ଆଉ ଏହି ପ୍ରାତଃକାଳରେ ଠିକ ଏହି କୁଣ୍ଡରେ ଖ୍ରୀଷ୍ଟୀୟ ବାପ୍ତିସ୍ମରେ ବାପ୍ତିତ କରିଥିଲି। କିଛି ସମୟ ନିମନ୍ତେ ମୁଁ ଅଧ୍ୟୟନରତ ଥିବା ଅବସରରେ ମୋର କେତେକ ବନ୍ଧୁ ଏଠାକୁ ଆସିଥିଲେ। କେଣ୍ଟୁକି ସ୍ଥିତ ଜନୈକ ସେବକ ଭାଇ ହ୍ୟୁହର ସେଠାକୁ ଆସିଥିଲେ, କେବଳ ଅତିକ୍ରମ କରି ଚାଲିଯାଇଥିଲେ, ପୁଣି ମୋର ପତ୍ନୀଙ୍କ ନିକଟରେ ଖବର ଛାଡି ଯାଇଥିଲେ। ଅର୍ଥାତ୍ ଗତ ରାତିରେ ନିମନ୍ତ୍ରିତ ହୋଇଥିବା ପଙ୍କ୍ତିରେ ସେହି ସମବେତ ଜନତାଙ୍କ ଗହଣରେ ଏପରି ଜଣେ ନାରୀ ଉପସ୍ଥିତ ଥିଲେ যে কোনসি প্রার্থনা কার্ড কো কিবা কোনসি কিছি সাহায্যর উপাদান কো ন পাই সেই স্থানে বসিতেলে আও প্রার্থনা করুতেলে সেখানে অন্য জনে নারী সুদ্ধা উপস্থিত ছিলে উনি সে কেটে দিন ধরে কিছু ভোজন পান করে নথিলে সেই দীর্ঘ দিনর অবধি কো মু পাসরি পকাইছি তাঙ্ক পেট মধ্যে মাংস পিণ্ডরা পরি কিছুটা বিষয় ফুলি রইতলা পুরা উদরটি তহিরে আক্রান্ত হয়ে রইতলা আও প্রভু তাঙ্কু আহ্বান করিলে পুনি তাঙ্কু সুস্থ করিলে মাত্র এই পাতকালে যে উঠিলে পুনি সাধারণ ধরনর পাতভোজন কো খাইলে আও আজি রাতিরে এই আলয়র কোনসি এক স্থানরে তে বর্তমান উপস্থিত অছন্তি পুনি অন্য মানে সে বিষয়খানি কথাবার্তা হেউতিলে আমমানক প্রভু এত গুড়িয়ে মহান কর্ম কো করি অছন্তি সেগুড়াক বর্ণনা করিয়া পাই প্রচুর সময় নাহি তেণু আম সমস্ত নিমন্তে এয়া যে অতি নিকটবর্তী তাহাকে জানিবা যোগ এয়া আমমানক উৎসাহন করে সে সমস্ত নিমন্তে কোনসি মহৎ কর্ম হেবার বিষয়টি সম্পন্ন হওয়া নির্ণীত হয়ে রয়েছে গত সন্ধ্যায় উপাসনা উত্তরে সমাচার দান উত্তরে অন্য কোনসি সময়ে পবিত্র আত্মাঙ্কু লোকমানঙ্কু যেপরি ভাবে অভিষিক্ত করিছিলে সেপরি মহতার মহানতার সহিত অভিষেক করিবার কার্যকু মু অন্য কোনসি স্থানরে এতিপূর্বে আদৌ দেখিনথিলি গত রাত্রে সেপরি ধরনের কর্মটি সেঠারে সম্পন্ন হইছিলা আজ রাত্রে অন্য এক ঘটনার বিষয়কু দেখিবা পাই আমমানে অপেক্ষারত অটু তেণু মো পাই বর্তমান প্রার্থনা করন্তু ঈশ্বরঙ্ক আশীর্বাদরে ভরা বচনরু মু কিছিটা অংশকু পাঠ করিয়াকু চাহে তথাপি বচনকু পাঠ করিয়া পূর্বে কিছি ক্ষণ নিমন্তে আমমানঙ্কর মস্তককু অবনত করিবার দ্বারা আসন্তু তাঙ্করি সহিত কথাবার্তা করিবা আও প্রার্থনা করিবা প্রেমময় স্বর্গবাসীপিত হইপারে শরীরে কিছিটা থকিত অবস্থাকু লাভ করি আজি রাতিরে আমমানে আপনঙ্ক সমীপকু আসিয়াছু তথাপি ওহো আমমানঙ্কর আত্মাগুড়াক সতেজ অবস্থাকু লাভ করি অছন্তি সে তো আমমানঙ্ক সহিত অছন্তি জীবিত ঈশ্বরঙ্ক সকল প্রকারর চিহ্ন আমার মধ্যে রহিছি পুনি আমমানঙ্ক আশীর্বাদ করুছন্তি পুনি সেই সব বিষয়কু যা কি সে আমমান প্রতিজ্ঞা করে কহিলে সেগুড়াক প্রচুর পরিমাণে অত্যধিক রূপে প্রদান করুছন্তি আমমানে কইপারা আও বিচার করিবা ঠারু আহুরি অধিক সে দান করুছন্তি সুতরাং আপনঙ্ক পুত্র প্রভু যীশু খ্রিস্টঙ্ক নামরে বিশ্বাস করিবার দ্বারা আমমানে আপনঙ্ক দৃষ্টিরে যদি অনুগ্রহ লাভ করিথাও তবে আজি রাত্রিরে আমমানে আপনঙ্ক নিবেদন করিবু যে আপনঙ্ক আত্মার দুই গুণা অধিক অংশ আমমানঙ্কু দান করি আপন পুনশ্চ আমমানঙ্কু পরিদর্শন করন্তু এহা মহান শক্তির সহিত অবস্থান করি ধরা যাআন্তু পুনি এঠারে অবস্থিত এঠারে উপস্থিত থিবা প্রত্যেক জনকু যোগ্য করন্তু সেবানঙ্ক প্রত্যেক জীবনরে পবিত্র আত্মাঙ্ক শক্তিকু লাভ করিয়া নিমন্তে আও সুসমাচার বাক্যকু বিশ্বাস করিয়া নিমন্তে সেবানঙ্ক উপরে প্রচুর রূপে অবস্থান করন্তু উদ্ধার পাইবা নিমন্তে যেমানে যোগ্য রূপে বিবেচিত হইয়াছন্তি আজি রাত্রে সেমানঙ্কু উদ্ধার প্রদান করন্তু হে প্রভু সুস্থতা লাভ করিয়াকু যেমানে প্রস্তুত সেমানঙ্কু সুস্থ করন্তু প্রভু হে এহাকু দান করিবা হেউন্তু তৎপরে জনসমাগমকু আলয় মধ্যকু ঠেলা পেলা হই আসুথিবার দৃশ্যকু আমরা যেতেবেলে লক্ষ্য করু দ্বার গুড়াক নিকটরে ঠিয়া হই রহিথিবার শতাধিক জনতাঙ্কু নিজ নিজ মণ্ডলী গুড়াকরু আসুথিবার বিষয়কু লক্ষ্য করু যেতেবেলে এয়া আম্ভমানঙ্কু স্মরণ করাই দিয়ে যে প্রভু যীশু খ্রিস্ট কালি আজি পুনি চিরদিন সমান অটন্তি অর্থাৎ সেই দিন মানঙ্করে সে যেতেবেলে মাংসময় শরীরে প্রকট হই আমমানঙ্কু এই জগতরে পরিদর্শন করিলে যেতেবেলে এপরি অধিক জনারণ্য হয়ে পড়েছিলা যে সেমানে জনে ব্যক্তিঙ্ক সহিত তাঙ্ক পাখকু যিবা পাই সক্ষম হয়ে পারিনথিলে পুনি ঘরর ছাতকু কণা করি ঘর মধ্যকু তাকু ওলহাই দেইছিলে তেণু হে ঈশ্বর আমমানে প্রার্থনা করু যে প্রত্যেক ব্যক্তি ঠিক সেইপরি ভাবে এহাকু যেতেবেলে ছেলা পেলা হই প্রবেশ করুছন্তি যে লোকটির পরিসমানে সুদ্ধা তাহাকু বরদান রূপে অবশ্য লাভ করিবে আপনঙ্ক বাক্যকু আমমানে যেতেবেলে পাঠ করু এহাকু আশীর্বাদ করন্তু এহা আমমানঙ্ক পাই এক প্রদীপ স্বরূপ পুনি আমমানঙ্ক পথ নিমন্তে এক আলোক স্বরূপ হই বিবেচিত হেউ যেহেতু যীশুঙ্ক নামরে আমমানে এহাকু নিবেদন করি থাও আমেন। ও নুহে রোজেলা গ্রিফত কি হ্যাঁ ঠিক এই সময় মতে কেবল সূচিত করা যাইছিল যে ସେଇ ବାଳିକାଟି ଯାହାକୁ ଆଜିର ପ୍ରାତଃ କାଳରେ ମୁଁ ଡାକିଥିଲି, ସେ ଜଣେ ମଦ୍ୟପ ନାରୀ ଥିଲେ ଯିଏକି ଚିକାଗୋରେ ଉପାସନା କାଳରେ ଆହୁତ ହୋଇଥିଲେ। ଏହା ସେହି ସମୟ ଘଟଣା ଯେତେବେଳେ ସେ ବାଲକୋନିର କୌଣସି ସ୍ଥାନରେ ବସିଥିଲେ ଆଉ ପବିତ୍ରାତ୍ମା ସେତେବେଳେ ତାଙ୍କ ସହିତ କଥାବାର୍ତ୍ତା କରିଥିଲେ। ପୁଣି ସେ ତାଙ୍କୁ କହିଥିଲେ ଯେ ସେ ଜଣେ ନିଶାସକ୍ତା ନାରୀ ଅଟନ୍ତି। ଚିକାଗୋର ପାଞ୍ଚ ଜଣ ବିଖ୍ୟାତ ଚିକିତ୍ସକ ତାଙ୍କୁ ନିରାଶ କରିଦେଇଥିଲେ ଏବଂ କିଛି ଉପକାର କରିବା ନିମନ୍ତେ ମନା କରିଦେଇଥିଲେ। ମଦ୍ୟପାନର ସେହି କୁ ଅଭ୍ୟାସଟି ତାଙ୍କୁ ଛାଡି ଦେଇଥିଲା। ସେ ତ ପ୍ରଭୁ ସଦାପ୍ରଭୁ ଏହା କହନ୍ତି, ତଦ୍ୱାରା ସେ ଆହ୍ୱାନ ପ୍ରଦାନ କରାଯାଇଥିଲେ, ସେ ଆରୋଗ୍ୟତା ଲାଭ କରିଥିଲେ। ସେହି ଦିନରୁ ସେ ଆଉ କଦାପି ମଦ୍ୟପାନ କରିବାକୁ ପ୍ରରୋଚିତ ହୋଇନଥିଲେ। ତାଙ୍କର ଠିକ ଉପର ଧାଡିର ବାଲକୋନିରେ ଅନ୍ୟ ଜଣେ ସାଧାରଣ ନାରୀ ବସିଥିଲେ ଯିଏକି ତାଙ୍କର ଜନୈକା ବାନ୍ଧବୀ ଥିଲେ, ଯେହେତୁ ସେମାନେ ଉଭୟ କାଲୁମେଟ ସହରରେ ବାସ କରୁଥିଲେ। ସେହି ସ୍ଥାନଟିର ସମ୍ବନ୍ଧରେ ଯଦି କାହାର କିଛି ଧାରଣା ଥାଏ ସେ ତାହା ଏହି ଯେ ସେହି ସ୍ଥାନଟି ସୀମାବର୍ତ୍ତୀ ଇଲାକା ଅଟେ, ଯାହାକି ପ୍ୟାରିସ ପୁଣି ଫ୍ରାନ୍ସ ଅଞ୍ଚଳରୁ ଅଧିକ ମାରାତ୍ମକ ସ୍ଥାନ ଅଟେ, ଯେଉଁ ସ୍ଥାନରେ ସବୁକିଛି ଧରଣର ମନ୍ଦ କର୍ମ ଗୁଡାକ ହେଉଅଛି। ତତ୍ପରେ ସେ ଜଣେ ଦୁଃଖଦ ମଦ୍ୟପ ଥିଲେ, ପୁଣି ଜଣେ ନର୍ତ୍ତକୀ ଥିଲେ, ସେ କଥାକୁ ସେ ତାଙ୍କୁ କହିଥିଲେ। ମଧ୍ୟ ସେ ଫ୍ରେଡ୍ ଏଣ୍ଟରାଇନ୍ଙ୍କ ଠାରେ ନୃତ୍ୟ କରୁଥିଲେ। ତାଙ୍କ ପିତା ଏହି ସ୍ଥାନକୁ ଭଡ଼ା ସୂତ୍ରରେ ନେଇଥିଲେ, ଏହା ସତ୍ତ୍ୱେ ସେ ପଢ଼ିଥିଲେ ଆଉ କହିଥିଲେ, ବାପା ସେହି ବ୍ୟକ୍ତି ଜଣକ ପ୍ରକୃତରେ ଜଣେ ସଚ୍ଚୋଟ ବ୍ୟକ୍ତି ଅଟନ୍ତି। ସେହି ନାରୀ ଜଣକ ବର୍ତ୍ତମାନ ବିବାହିତ ଅଟନ୍ତି। ସେହି ସାଧାରଣ ନାରୀଟି ଯେତେବେଳେ ତାଙ୍କର ଜୀବନ ପଥରେ ଅଗ୍ରସର କରନ୍ତି, ପୁଣି ଆପଣା ପତିଙ୍କ ସହିତ ବାହାର ଅଞ୍ଚଳକୁ ଯାଇ ସୁସମାଚାର ପ୍ରଚାର କରୁଅଛନ୍ତି। ରୋଜେଲା ସେ ମିଶନର ଜଣେ କାର୍ଯ୍ୟକାରିଣୀ ଅଟନ୍ତି ଆଉ ପ୍ରତ୍ୟେକ ଜେଲର ଉପାସନାରେ ପୁଣି ଯେକୌଣସି ସ୍ଥାନକୁ ସେ ପହଞ୍ଚି ପାରନ୍ତି ସେଠାକୁ ଅକ୍ରେସରେ ଯାଆନ୍ତି। ମଦ୍ୟକମାନଙ୍କୁ କହନ୍ତି ଯେ ତଥାପି ଆଶାଟିଏ ଅବଶ୍ୟ ଅଛି ଆଉ ତାହା ଖ୍ରୀଷ୍ଟଙ୍କଠାରେ ନିହିତ ଅଟେ। ଆପଣା ପିତାଙ୍କ ନିମନ୍ତେ ସେ ଅତିଶୟ ଭାରଗ୍ରସ୍ତ ଅଟନ୍ତି। ଅଧିକ କିଛି ନ ହୋଇ ଗତକାଲିର ପୂର୍ବଦିନ 10 ମିନିଟର ଏକ ବ୍ୟକ୍ତିଗତ ସାକ୍ଷାତକାର ସମୟରେ ସେ ଏହାକୁ ସୂଚିତ କରିଥିଲେ। ବିଗତ ପ୍ରାୟ 4-5 ବର୍ଷ ଧରି ସେ ଯୁବତୀ ଜଣଙ୍କ ବିଭିନ୍ନ ଉପାସନାର ଏକ ମହାନ ସାହାଯ୍ୟକାରୀ ହୋଇ ପରିଚିତ ହୋଇ ଆସିଅଛନ୍ତି। ସେ ମୋତେ ଏପରି କହିଥିଲେ, 10 ମିନିଟ ଅବଧିର ଏକ କ୍ଷୁଦ୍ର ସୂଚନାରେ ସେ ମୋତେ ସୂଚିତ କରିଥିଲେ। ଏକ ସାକ୍ଷାତକାରରେ ଏକ ପ୍ରକାର ସଂଘର୍ଷ କାଳରେ ସେ କହିଥିଲେ, ଭାଇ ବ୍ରହ୍ମ ଆପଣ ଯାହା କିଛି ଉଦ୍ୟମ କରନ୍ତୁ ନା କାହିଁକି, ମୁଁ ମୋର ପିତାଙ୍କ ନିମନ୍ତେ ତଥାପି ଅତିଶୟ ଭାରାକ୍ରାନ୍ତ ଅଟେ। ସେ ଆପଣଙ୍କୁ ସ୍ନେହ କରନ୍ତି, ତଥାପି ସେ ସହଜରେ ଖ୍ରୀଷ୍ଟଙ୍କ ନିକଟକୁ ଆସିବେ ନାହିଁ। ମୁଁ କହିଥିଲି, ରୋଜଲା ତାହାକୁ କିପରି ଭାବରେ ଯେ କରିବା କଥା ସେ ବିଷୟକୁ ପ୍ରଭୁ ଭଲ ଭାବରେ ଜାଣନ୍ତି। ଏହାକୁ କରିବାକୁ ତାଙ୍କୁ ଏ ନିମନ୍ତେ କିପରି ପ୍ରେରିତ କରାଯାଇପାରେ ସେ ଉଦ୍ୟମ ବିଷୟକୁ ସେ ଭଲ ଭାବେ ଜାଣନ୍ତି। ବର୍ତ୍ତମାନ ସମାଚାର ଆସି ପହଞ୍ଚିଛି ଯେ ସେ ଲୁହା ପଥର ଏକ ବିରାଟ ଗଦା ତଳେ ପୋତି ହୋଇଯାଇଛନ୍ତି। ଆସନ୍ତୁ ତାଙ୍କ ପାଇଁ ପ୍ରାର୍ଥନା କରିବା। ପ୍ରଭୁ ସେ ବିଶ୍ୱାସିନୀ କନ୍ୟାଙ୍କ ମୁଖରେ ପୁଣି ସେହି ସ୍ଥାନରେ ତାଙ୍କୁ ଧରିଥିବା ଯୋଗୁଁ ଯିଏକି ତାହାରି ତଳେ ପ୍ରଶ୍ୱାସ ତ୍ୟାଗ କରି ମୃତ୍ୟୁବରଣ କଲେ, ହେ ଈଶ୍ୱର ଏପରି କରୁଣା ଦାନ କରନ୍ତୁ ଯେପରିକି ସେ ନୁହେଁ ମାତ୍ର ତାଙ୍କର ପ୍ରାଣଟି ଉର୍ଦ୍ଧ୍ୱ ଦୃଷ୍ଟି କରୁ। ପୁଣି ମନେ ପକାନ୍ତୁ ଯେ ଆପଣ ହିଁ ପରମେଶ୍ୱର ଅଟନ୍ତି ଯିଏକି ଲୁହା ପଥର ଗଦା ତଳୁ ମଧ୍ୟ ପ୍ରାର୍ଥନା ଶୁଣିପାରନ୍ତି, ଠିକ ସେହିପରି ଭାବରେ ଯେପରିକି ଆପଣ 3 ମାସର ପେଟରେ ଥିବା ସମୟରେ କିମ୍ବା ପ୍ରଜ୍ୱଳିତ ଅଗ୍ନିର ଭାଟି ମଧ୍ୟରେ ଅଥବା ସିଂହମାନଙ୍କ ଗହ୍ୱର ମଧ୍ୟରେ ନିଜ ଦାସଗଣଙ୍କ ପ୍ରାର୍ଥନା ଶୁଣିଥିଲେ, ଆପଣ ଅଦ୍ୟାବଧି ସମାନ ଅଟନ୍ତି। ହେ ପ୍ରଭୁ, ଜଣେ ଧୌତିକୃତ ଖ୍ରୀଷ୍ଟିଆନ ରୂପେ ତାଙ୍କୁ କାଢି ଆଣନ୍ତୁ। ଆମ୍ଭେମାନେ ଜାଣୁ ଯେଉଁମାନେ ଆପଣଙ୍କୁ ସ୍ନେହ କରନ୍ତି ସେମାନଙ୍କ ନିମନ୍ତେ ସବୁକିଛି ବିଷୟ ମିଳିତ ହୋଇ ମଙ୍ଗଳ ସାଧନ କରେ। ତେଣୁ ଏହି ନିବେଦନକୁ ଆପଣଙ୍କ ନିକଟରେ ଆମ୍ଭେମାନେ ଯେତେବେଳେ ଅର୍ପଣ କରିଥାଉ ଏହା ଯେ ସେହି ସବୁର ବିଷୟକୁ ସାଧନ କରୁ ତାହା ହିଁ ଆମେ ପ୍ରାର୍ଥନା କରୁ ଯୀଶୁଖ୍ରୀଷ୍ଟଙ୍କ ନାମରେ, ଆମେନ୍। ଆଜି ରାତ୍ରିକାଳୀନ ଅବସରରେ ପରମେଶ୍ୱରଙ୍କ ବାକ୍ୟରୁ ପାଠ କରିବା ବିଷୟଟି ତାହା 2 ରାଜାବଳୀ ପୁସ୍ତକରୁ ଆନିତ ଏକ ଛୋଟକାଟ ବିଷୟବସ୍ତୁ ନିମନ୍ତେ ମୁଁ ତାହାର 2 ଅଧ୍ୟାୟକୁ ପାଠ କରିବାକୁ ଚାହେଁ। ପରମେଶ୍ୱର ଇଚ୍ଛା କରୁଥିବା ପ୍ରମାଣେ ସେଥିରୁ ଏକ ଶିକ୍ଷଣୀୟ ଅଂଶକୁ ଲାଭ କରିବାକୁ ଚାହେଁ। ଏଥୁ ଅନନ୍ତର ସଦାପ୍ରଭୁ ଏଲିୟଙ୍କୁ ଘୂର୍ଣ୍ଣ ବାୟୁରେ ସ୍ୱର୍ଗକୁ ଘେନିଯିବା ପାଇଁ ଉଦ୍ୟତ ହୁଅନ୍ତେ ଏଲିୟ ଏଲିସାଙ୍କ ସହିତ ଗିଲଗଲକୁ ଗଲେ। ପୁଣି ଏଲିୟ ଏଲିସାଙ୍କୁ କହିଲେ ମୁଁ ବିନୟ କରୁଅଛି ତୁମ୍ଭେ ଏଠାରେ ଥାଅ କାରଣ ସଦାପ୍ରଭୁ ମୋତେ ବୈଥଲ ପର୍ଯ୍ୟନ୍ତ ପଠାଇଅଛନ୍ତି ତହିଁରେ ଏଲିସା କହିଲେ ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଆଉ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ ତହୁ ସେମାନେ ବୈଥଲକୁ ଗଲେ ସେତେବେଳେ ବୈଥଲ ନିବାସୀ ଭବିଷ୍ୟତ ବକ୍ତୃଗଣର ପୁତ୍ର ମାନେ ଏଲିସାଙ୍କ ନିକଟକୁ ବାହାରି ଆସି ତାଙ୍କୁ କହିଲେ ଆଜି ସଦାପ୍ରଭୁ ତୁମ୍ଭ ମସ୍ତକରୁ ତୁମ୍ଭ ପ୍ରଭୁଙ୍କୁ ଘେନିଯିବେ ବୋଲି ତୁମେ କଣ ଜାଣୁଅଛ ତହୁ ସେ କହିଲେ ହଁ ମୁଁ ଜାଣୁଅଛି ତୁମେ ମାନେ ତୁନି ହୁଅ ଏ ଉତ୍ତରେ ଏଲିୟ ତାହାଙ୍କୁ କହିଲେ ହେ ଇଲିସାୟ ମୁଁ ବିନୟ କରୁଅଛି ତୁମ୍ଭେ ଏଠାରେ ଥାଅ କାରଣ ସଦାପ୍ରଭୁ ମୋତେ ଜିରିହକୁ ପଠାଇଅଛନ୍ତି ଏଥିରେ ସେ କହିଲେ ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ ତେଣୁ ସେମାନେ ଜିରିହକୁ ଗଲେ ଏଥିରେ ଜିରିହ ନିବାସୀ ଭବିଷ୍ୟତ ବକ୍ତୃଗଣର ପୁତ୍ର ମାନେ ଇଲିସାଙ୍କ ନିକଟକୁ ଆସି ତାହାଙ୍କୁ କହିଲେ ସଦାପ୍ରଭୁ ଆଜି ତୁମ୍ଭ ମସ୍ତକରୁ ତୁମ୍ଭ ପ୍ରଭୁଙ୍କୁ ନେଇଯିବେ ବୋଲି ତୁମେ କଣ ଜାଣୁଅଛ ସେ ଉତ୍ତର ଦେଲେ ହଁ ମୁଁ ଜାଣୁଅଛି ତୁମମାନେ ତୁନି ହୁଅ ଏଥି ଉତ୍ତରେ ଏଲିୟ ତାହାଙ୍କୁ କହିଲେ ମୁଁ ବିନୟ କରୁଅଛି ଏଠାରେ ଥାଅ କାରଣ ସଦାପ୍ରଭୁ ମୋତେ ଜର୍ଦ୍ଦନକୁ ପଠାଇଅଛନ୍ତି ତେଣୁ ସେ କହିଲେ ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ ଏଥିରେ ସେ ଦୁହେଁ ଅଗ୍ରସର ହେଲେ ଈଶ୍ୱର ନିଜ ବାକ୍ୟ ଉପରେ ଆଶିଷ ଦାନ କରିବାକୁ ଅନୁଗ୍ରହ କରିବା ହେଉନ୍ତୁ ଆଜି ରାତିରେ ମୋର ବିଷୟବସ୍ତୁଟି ଈଶ୍ୱରଙ୍କ ଆହୁତ ବ୍ୟକ୍ତି ଏପରି ଅଟେ ମୁଁ କରିପାରିବା ଭଳି ଅତି ସଂକ୍ଷେପରେ ପ୍ରଚାର କରିବାକୁ ଯତ୍ନ କରିବି ଯେହେତୁ ଖୁବ୍ ଅଳ୍ପ ସମୟ ମଧ୍ୟରେ ଏକ ବଡ଼ ଧରଣର ପ୍ରାର୍ଥନା ଦଳକୁ ସମବେତ ହେଉଥିବା ବିଷୟକୁ ଆମମାନେ ଏତେବେଳେ ଲାଭ କରି ସାରିଅଛୁ ତଥାପି ଯେଉଁ ସମୟ ମଧ୍ୟରେ ଆମେମାନେ ବର୍ତ୍ତମାନ ବାସ କରୁଅଛୁ ତା ଉପରେ କିଛିଟା ଧାରଣା ଆପଣମାନଙ୍କୁ ପରିଚିତ କରାଇବା ଏହାର ଅଭିପ୍ରାୟ ଅଟେ ଆମ୍ଭେମାନେ ବେତାର ଯନ୍ତ୍ର ମାଧ୍ୟମରେ ବିଭିନ୍ନ ସ୍ଥାନମାନଙ୍କରେ ତତ୍ପରେ ଅତି ବିଶ୍ୱାସଭାଜନ ହୃଦୟ ଗୁଡାକ ମଧ୍ୟରୁ ହେ ପ୍ରଭୁ ଆମମାନଙ୍କ ସମୟରେ ଆମକୁ ଉଦ୍ଦୀପନାଟିଏ ଦାନ କରନ୍ତୁ ଏପରି ଆକୁଳ ନିବେଦନ ଚିତ୍କାରକୁ ନିରନ୍ତର ଶୁଣୁଅଛୁ ତତ୍ପରେ ସମ୍ପୂର୍ଣ୍ଣ ବିଶ୍ୱର ଅଗଣିତ ଖ୍ରୀଷ୍ଟିଆନ ମାନଙ୍କଠାରୁ ଚିଠିପତ୍ର ଗୁଡାକର ମାଧ୍ୟମରେ ଆମମାନେ ସେ ଆକୁଳ ନିବେଦନ ବିଷୟକୁ ଶୁଣୁଅଛୁ ଆଉ ଏହା ଆପଣମାନଙ୍କ ହୃଦୟରେ କିଛି ବିଶେଷ ଧରଣର ଜାଗରଣକୁ ଆଣିଦିଏ ଏହା ତ ପ୍ରେରଣାଦାୟୀ ଏକ ଉତ୍ସ ଏହା ଉତ୍ସାହିତ କରୁଥିବା ଏକ ଉଦ୍ଦେଶ୍ୟ ପୁଣି ପ୍ରଭୁଙ୍କର ଲୋକମାନଙ୍କୁ ଏକ ଉଦ୍ଦୀପନା ନିମନ୍ତେ ଆକୁଳ ନିବେଦନ କରିବା ବିଷୟକୁ ଶୁଣୁଥିବା ଯୋଗୁଁ ତାହା ପ୍ରାଣ ନିମନ୍ତେ ଉଦ୍ଦୀପ୍ତ ହେବାର ଏକ ପ୍ରେରଣା ଅଟେ ତତ୍ପରେ ପରମେଶ୍ୱର ତ ଏକ ପ୍ରତିଜ୍ଞା କରି କହିଅଛନ୍ତି ଯେବେ ଆମ୍ଭ ନାମରେ ବିଖ୍ୟାତ ଆମ୍ଭ ଲୋକମାନେ ଆପଣମାନଙ୍କୁ ନମ୍ର କରି ପ୍ରାର୍ଥନା କରିବେ ଆମ୍ଭେ ସ୍ୱର୍ଗରୁ ସେମାନଙ୍କୁ ଶୁଣିବା ତେଣୁ ଆଜି ରାତ୍ରି କାଳରେ ଆମେ ତାହାରି ଉପରେ ବିଚାର ବିମର୍ଶ କରିବାକୁ ଚାହୁଁ ପୁଣି ମନେ ରଖନ୍ତୁ ଯେ ଏହିସବୁ ଆକୁଳ ବିରତିର ମଧ୍ୟରେ ପରମେଶ୍ୱର ଏକ ଉଦ୍ଦୀପନାକୁ ଆଦୌ ପ୍ରେରଣ ନ କରି ନ ପାରନ୍ତି ସେତେବେଳେ ପର୍ଯ୍ୟନ୍ତ ଏହାକୁ ଗ୍ରହଣ କରିବା ନିମନ୍ତେ ସୁଚାରୁ ରୂପେ ପ୍ରସ୍ତୁତ ହୋଇଥିବା ବ୍ୟକ୍ତିଗଣଙ୍କୁ ସେ ଲାଭ କରିନାହାନ୍ତି ଯେତେବେଳେ ପର୍ଯ୍ୟନ୍ତ ଆମେମାନେ ସେ ପ୍ରକାର ସ୍ୱଭାବର ବ୍ୟକ୍ତିଗଣଙ୍କୁ ପରମେଶ୍ୱରଙ୍କ ଆହୁତ ବ୍ୟକ୍ତିଗଣଙ୍କୁ ପରମେଶ୍ୱରଙ୍କ ଦ୍ୱାରା ସୁଶିକ୍ଷିତ ପୁଣି ପ୍ରଶିକ୍ଷିତ ବ୍ୟକ୍ତିଗଣଙ୍କୁ ଲାଭ ନ କରିଛୁ ଆମମାନେ ଏକ ଯୋଗ୍ୟ ଉଦ୍ଦୀପନାକୁ ଆଦୌ ଲାଭ କରିପାରିବା ନାହିଁ ତାହା ତ ଧର୍ମ ବିଦ୍ୟାଳୟରେ ଈଶ୍ୱର ତତ୍ତ୍ୱ ଜ୍ଞାନରେ ପ୍ରଶିକ୍ଷିତ ହୋଇ ଆସିଥିବା ବ୍ୟକ୍ତିଗଣ ନୁହନ୍ତି ମାତ୍ର ବିଶ୍ୱାସରେ ଥିବା ଅଶିକ୍ଷିତ ବ୍ୟକ୍ତିଗଣ ଯେଉଁମାନଙ୍କୁ ଈଶ୍ୱର ଆପଣ ଅତି ସାଧାରଣ ବିଦ୍ୟାଳୟରେ ଶିକ୍ଷିତ କରି ପ୍ରସ୍ତୁତ କରିଥାନ୍ତି ସେମାନେ ସେ ପ୍ରକାର ବ୍ୟକ୍ତିଗଣ ଅଟନ୍ତି ସେହି ବ୍ୟକ୍ତିଗଣ ଅଟନ୍ତି ଯେଉଁମାନେ ସଙ୍କଟକୁ ସାମନା କରିବାକୁ ଆଦୌ ଭୟଭୀତ ହୁଅନ୍ତି ନାହିଁ ସେମାନେ ସେହି ବ୍ୟକ୍ତିଗଣ ଅଟନ୍ତି ଯେଉଁମାନେ ଈଶ୍ୱରଙ୍କ ଉପସ୍ଥିତିକୁ ଆସିଥାନ୍ତି ଯେଉଁମାନେ ତାଙ୍କର ଶକ୍ତି ସହିତ ଅବଗତ ଥାନ୍ତି ପୁଣି ତାହାଙ୍କର ଅସୀମ କ୍ଷମତାକୁ ବୁଝନ୍ତି ଆଉ ତାଙ୍କର ଆରୋଗ୍ୟକାରୀ ଶକ୍ତିର ମହାତ୍ମ୍ୟକୁ ଚିହ୍ନନ୍ତି ସେପରି କେତେକ ବ୍ୟକ୍ତି ଅଟନ୍ତି ଯେଉଁମାନେ ଜୀବିତ ଈଶ୍ୱରଙ୍କୁ ଜାଣିବା ନିମନ୍ତେ ପ୍ରଶିକ୍ଷିତ ହୋଇସାରିଥିଲେ ବାକ୍ୟର ସହିତ ସେମାନଙ୍କୁ ପ୍ରଶିକ୍ଷିତ କରିବାର କାର୍ଯ୍ୟଟି ତ ଉପଯୁକ୍ତ ବିଷୟ ଅଟେ ଏବଂ ଏହା ନିଶ୍ଚୟ ତଥାପି ଅକ୍ଷର ହତ କରିଥାଏ କିନ୍ତୁ ଆତ୍ମା ସଜୀବ କରେ ତେଣୁ ଏହି ଉଦ୍ଦୀପନାଟିକୁ ଆମମାନେ ଲାଭ କରିବା ପୂର୍ବେ ପ୍ରଶିକ୍ଷିତ ବ୍ୟକ୍ତିଗଣଙ୍କୁ ଆହ୍ୱାନ କରିବାଟା ଈଶ୍ୱରଙ୍କ ପକ୍ଷେ ନିଶ୍ଚିତ ଏହି ସୁସମାଚାରକୁ ବିଭିନ୍ନ ସ୍ଥାନକୁ ନେଇଯିବା ନିମନ୍ତେ ଈଶ୍ୱରଙ୍କ ଦ୍ୱାରା ବ୍ୟକ୍ତିଗଣ ପ୍ରଶିକ୍ଷିତ ହୋଇଥିଲେ ବିରୋଧାଚରଣର ବିଷୟଟି ଯେ କଣ ତାହାକୁ ସେମାନେ ଆଦୌ ଭୃକ୍ଷେପ କରିନଥାନ୍ତି। ଦୁର୍ବଳତାର ମଧ୍ୟରେ ଥିଲେ ସୁଦ୍ଧା ସେମାନେ ପ୍ରଜ୍ୱଳିତ ଅଗ୍ନିକୁଣ୍ଡ ମଧ୍ୟକୁ ଅଗ୍ରସର ହୁଅନ୍ତି କିମ୍ବା ସିଂହମାନଙ୍କ ଗହ୍ୱରକୁ ଅଗ୍ରସର ହୁଅନ୍ତି କିମ୍ବା ଏହା ଅନ୍ୟ ଯାହା କିଛି ସଙ୍କଟ ବିଷୟ ହୋଇଥାଉ ପଛେ ସେମାନେ ଆଦୌ ଭୃକ୍ଷେପ କରନ୍ତି ନାହିଁ। ସେମାନେ ଅଗ୍ରସର କରିବାକୁ ସେମାନେ ପ୍ରସ୍ତୁତ ହୋଇ ରହିଥାନ୍ତି। ଯେହେତୁ ପରମେଶ୍ୱରଙ୍କ ଉପସ୍ଥିତିରେ ସେମାନେ ଉପସ୍ଥିତ ଥିବା ଯୋଗୁଁ ପୁଣି ସେ ଯେ ବିଦ୍ୟମାନ ଅଟନ୍ତି ଏହାକୁ ଜାଣିଥିବାରୁ ସେପରି କରିଥାନ୍ତି। ତାହା ପରାଜୟର ଅଥବା ବିଜୟର ବିଷୟ ଯାହା କିଛି ହୋଇଥାଏ ନା କାହିଁକି ସେମାନେ ତଥାପି ସୁସ୍ଥିର ହୋଇ ରହନ୍ତି। ସେପରି ଧରଣର ଏପର ଏକ ପ୍ରଶିକ୍ଷଣକୁ ଯାହାକି ଈଶ୍ୱର ସେ ବ୍ୟକ୍ତିଗଣଙ୍କୁ ଦିଅନ୍ତି। ପରମେଶ୍ୱର ଯେ ସେପରି ଧରଣର କାର୍ଯ୍ୟକୁ କରନ୍ତି ଏହାକୁ ବିଚାର କରିବାଟା ଅତି ଅଦ୍ଭୁତତର ବିଷୟ ଅଟେ ନିଶ୍ଚିତ। କିନ୍ତୁ ସେ ସେପରି ଧରଣର ପ୍ରଶିକ୍ଷଣକୁ ଦେଇଥାନ୍ତି। ଆପଣମାନଙ୍କୁ ଜଣା ଆମମାନେ ଚିର ପରିଚିତ ଥିବା ଏକ ପୁରୁଣାକାଳିଆ ଗୀତକୁ ଜାଣିଛୁ ପୁଣି ତାହାକୁ ଗାନ ମଧ୍ୟ କରିଥାଉ। କେତେକ ଜଳ ମଧ୍ୟ ଦେଇ ଆଉ କେତେକ ପ୍ଲାବନର ମଧ୍ୟ ଦେଇ ପୁଣି କେତେକ ଭୀଷଣ ପରୀକ୍ଷା ମଧ୍ୟ ଦେଇ ଗମନ କରନ୍ତି ମାତ୍ର ସେ ସମସ୍ତେ ରକ୍ତର ମଧ୍ୟ ଦେଇ ଅଗ୍ରସର ହୁଅନ୍ତି। ପରମେଶ୍ୱର ଆପଣା ଲୋକମାନଙ୍କୁ ଭୀଷଣ ପରୀକ୍ଷାର ମଧ୍ୟ ଦେଇ ପୁଣି ସେମାନଙ୍କୁ ଶୁଦ୍ଧ ରୂପେ ପରିଷ୍କାର କରିବା ଉଦ୍ଦେଶ୍ୟରେ ତଦ୍ମଧ୍ୟ ଦେଇ ଗମନ କରାନ୍ତି ଆଉ ଏହାକୁ ସେପରି ଭାବରେ ସଫଳ କରିବାକୁ ବହୁଧା ଏକାଧିକ ବର୍ଷ ସମୟକୁ ଆବଶ୍ୟକ କରିଥାଏ। ଆଜି ରାତିରେ ମୋର ବ୍ୟକ୍ତିଗତ ମତାନୁସାରେ ମୁଁ ଏପରି ବିଶ୍ୱାସ କରିଥାଏ ଯେ ସମ୍ମୁଖ ଭାଗରେ ରଣଭୂମିକୁ ସାମନା କରିବା ନିମନ୍ତେ ପରମେଶ୍ୱର ଠିକ୍ ଏହି ସମୟରେ ସେପରି ସ୍ୱଭାବ ବିଶିଷ୍ଟ ବ୍ୟକ୍ତିଗଣଙ୍କୁ ପ୍ରଶିକ୍ଷିତ କରୁଅଛନ୍ତି। ସେମାନେ ସେହି ବ୍ୟକ୍ତିଗଣ ଅଟନ୍ତି ଯେଉଁମାନେ ଆପଣାର ଅବିଚଳିତ ଚଳଗୁଡ଼ାକ ମାଧ୍ୟମରେ ଭୂକମ୍ପନ ସୃଷ୍ଟି କରିବା ନିମନ୍ତେ ସମୟର ପୁଣି କ୍ଲେଶ ଅବସ୍ଥା ଦେଇ ଅଗ୍ରସର ହେଉଛନ୍ତି। ସମୟ ସମୟ ଏପରି ଅନୁଭବ ହୁଏ ଯେପରିକି ସବୁକିଛି ଉଦ୍ୟମ ଅସଫଳ ହେବାକୁ ଯାଉଛି। ଏହା ସତ୍ତ୍ୱେ ଏହି ସବୁ କିଛି ସମସ୍ୟାର ମଧ୍ୟରେ ଥାଇ ସୁଦ୍ଧା ସେମାନେ ସେହି ଜୀବିତ ଈଶ୍ୱରଙ୍କ ବାସ୍ତବତାର ସତ୍ତାକୁ ଚିହ୍ନନ୍ତି ଆଉ ଅଗ୍ରସର ହେଉଥିବା ଯୋଗୁଁ ସେମାନେ ଆପଣମାନଙ୍କ ମୁଖକୁ ସମ୍ମୁଖ ଦିଗକୁ ରଖି ବଢ଼ିଥାନ୍ତି। ତତ୍ପରେ ଅଧିକାଂଶ ବ୍ୟକ୍ତି ଉଦ୍ଦୀପନା ନିମନ୍ତେ ପ୍ରାର୍ଥନାରତ ଅଟନ୍ତି। ମୁଁ ବିସ୍ମୟ ପ୍ରକାଶ କରିଥାଏ ଯଦି ସେମାନେ ସମୟ ସମୟ ଏପରି କରିବାକୁ ବାସ୍ତବରେ ପ୍ରେରିତ ହୁଅନ୍ତି ଆଉ ସେମାନେ ଯେଉଁମାନେ କି ପ୍ରାର୍ଥନାରତ ଅଟନ୍ତି ସେମାନଙ୍କ ନିଜସ୍ୱ ପ୍ରାର୍ଥନା ଗୁଡ଼ାକ ଈଶ୍ୱରଙ୍କ ସକଳ ଆଶୀର୍ବାଦର ଉତ୍ସକୁ ଯଦି ନିରସ୍ତ ଆଉ ସ୍ଥଗିତ କରି ନ ପକାଏ। ଯେହେତୁ ଈଶ୍ୱରଙ୍କୁ ଭରସା କରିବାକୁ ସେମାନେ ଭୟଭୀତ ପୁଣି ଶଙ୍କାକୁ ଅଟନ୍ତି ଆଉ ତାଙ୍କର ବଚନ ସହିତ ତାଙ୍କୁ ପରିଚିତ କରିବାକୁ ଭୀତତ୍ରସ୍ତ ଅଟନ୍ତି। ସେ ଯେ ଅଦ୍ୟାବଧି ଜୀବିତ ଅଟନ୍ତି ସେପରି ଧରଣର ଏକ ସତ୍ୟ କଥାକୁ ବିଶ୍ୱାସ କରିବାକୁ ଭୟଭୀତ ଅଟନ୍ତି। ଯେତେବେଳେ କି ତାଙ୍କ ଧର୍ମଶାସ୍ତ୍ର ବାଇବଲ ସ୍ପଷ୍ଟ ରୂପେ କହିଥାଏ ଯେ ସେ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି। ପରମେଶ୍ୱର ସେ ତ ଅତି ଚତୁର ବ୍ୟକ୍ତିଗଣଙ୍କୁ ଶିକ୍ଷାବିତ ମାନଙ୍କୁ ବହୁତ ବିଦ୍ୱାନ ମାନଙ୍କୁ ଅଧିକାଂଶ ସମୟରେ ଆଦୌ ଆହ୍ୱାନ କରିନଥାନ୍ତି। ସେମାନେ ଆପଣମାନଙ୍କର କାର୍ଯ୍ୟକୁ ସ୍ୱ ଇଚ୍ଛାରେ କରିଥାନ୍ତି ପୁଣି ସେମାନେ ଅତି ମହାନ ବ୍ୟକ୍ତି ବିଶେଷ ହୋଇଥାନ୍ତି ତଥାପି କାର୍ଯ୍ୟଟିକୁ ସମ୍ପୂର୍ଣ୍ଣ କରିବାକୁ ଈଶ୍ୱର ଯେତେବେଳେ ଇଚ୍ଛା ପ୍ରକଟ କରିଥାନ୍ତି ସେ ଏପରି ବ୍ୟକ୍ତିଙ୍କୁ ଧରନ୍ତି ଯିଏକି ସମ୍ଭବତଃ କ ଖ ଗକୁ ମଧ୍ୟ ଶିଖିନଥାନ୍ତି। ଧର୍ମଶାସ୍ତ୍ରର ଅଧ୍ୟାୟ ଗୁଡାକୁ ତନ୍ନତନ୍ନ କରି ଖୋଜନ୍ତୁ ଇତିହାସର ପୁସ୍ତକ ଗୁଡାକରୁ ଖୋଜି କରି ଦେଖନ୍ତୁ ସେହି ବ୍ୟକ୍ତିଗଣ ଯେଉଁମାନେ ପରମେଶ୍ୱରଙ୍କ ସହିତ ସମ୍ପର୍କ ସ୍ଥାପନ କରି ରହିଥିବାର ଅନୁଗ୍ରହର ଅଧିକାରୀ ହୋଇପାରିଥିଲେ ସେମାନେ ମହାନ ଶିକ୍ଷାବିତ୍ଗଣ ଆଦୌ ନଥିଲେ ମାତ୍ର ଏପରି ବ୍ୟକ୍ତିଗଣ ଥିଲେ ଯେଉଁମାନେ ଚରିତ୍ରବାନ ଥିଲେ ହଁ ସେମାନେ ଅଶିକ୍ଷିତ ଥିଲେ ଈଶ୍ୱରଙ୍କ ସେବା କରିବା ନିମନ୍ତେ ସେମାନଙ୍କ ମଧ୍ୟରେ ଏକ ପ୍ରକାର ଅଭିଳାଷା ତଥାପି ଥିଲା। ସେ ତ କୃଷକମାନଙ୍କୁ ମେଷପାଳକମାନଙ୍କୁ ମତ୍ସ୍ୟଧାରୀମାନଙ୍କୁ ଶିକାରୀମାନଙ୍କୁ ନିରୂପଣ କରିଥିଲେ ଯେଉଁମାନେ ପ୍ରକୃତିର ସହିତ ଥାଇ କାଳାତିପାତ କରିଥିଲେ ପ୍ରକୃତିର ସେପରି ଶାନ୍ତ ଆଉ ନିରବତାର ବାତାବରଣ ମଧ୍ୟରେ ସେମାନେ ଜୀବନଯାପନ କରିଥିଲେ। ସେହିପରି ସ୍ଥାନରେ ଈଶ୍ୱର ସେମାନଙ୍କ ସହିତ ଆଳାପ କରିପାରିଥିଲେ ଆଉ ତାହା ହିଁ ସେମାନେ ଅଟନ୍ତି ଯେଉଁମାନଙ୍କୁ ସେ ଆହ୍ୱାନ କରିଥିଲେ। ତେଣୁ ସେହି ଉଦ୍ଦେଶ୍ୟର ବିଷୟକୁ ସେମାନେ ଯଦି ବୁଝିପାରନ୍ତେ ଜଣେ ଏକ ଶ୍ରେଷ୍ଠ ବିଦ୍ୱାନ ବ୍ୟକ୍ତିଙ୍କୁ ସେ ଯେତେବେଳେ ଆହ୍ୱାନ ପ୍ରଦାନ କରନ୍ତି ତତ୍ପରେ ସେହି ବ୍ୟକ୍ତି ଜଣକ ନିଜର ବିଦ୍ୟା ବୁଦ୍ଧିର ବିଚାରଧାରା ମଧ୍ୟକୁ ପୁନର୍ବାର ଫେରିଯାଆନ୍ତି ସେଗୁଡ଼ିକର ଅଧୀନସ୍ଥ ହୋଇପଡ଼ନ୍ତି। ତତ୍ପରେ କିଛି କ୍ଷଣ ଉତ୍ତାରେ ଏହା ଅଲୌକିକ ଧରଣର କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାରେ ଲାଗି ପଡ଼ିଥାଏ କିନ୍ତୁ ଜଗତ ଲୋକମାନଙ୍କ ସହିତ ସେପରି ଅଧିକ ରୂପେ ମିଳାମିଶା କରିଥାନ୍ତି ଯେ ତାହାକୁ ସ୍ୱୀକାର କରିନେବାକୁ ସେ ଅଯୋଗ୍ୟ ହୋଇପଡିଥାନ୍ତି। ସେହି ହେତୁ ପରିଶେଷରେ ସେ କୌଣସି ଏକ ସଂସ୍ଥାର ପୃଷ୍ଠପୋଷକତାକୁ ଆଦରି ନିଅନ୍ତି ଆଉ ବିପଦଗାମୀ ହୋଇ ଅନ୍ୟ ଏକ ସେବାର କାର୍ଯ୍ୟ କରିଥାନ୍ତି। ଏହା ସତ୍ତ୍ୱେ ତାହା ଆଦରଣୀୟ ବିଷୟ ଅଟେ। ପୁଣି ସେହି ବ୍ୟକ୍ତି ଜଣକ ଯିଏ ଏହାକୁ କରିଥାନ୍ତି ତାଙ୍କ ବିରୁଦ୍ଧରେ ମୋର କିଛି କହିବାର ନାହିଁ। ତଥାପି ଆଧ୍ୟାତ୍ମିକତାର ସକଳ ପ୍ରକାରର କ୍ଷେତ୍ରରେ କୌଣସି ବିଶେଷଣର ବିଷୟକୁ ପରମେଶ୍ୱର ସଫଳ କରିବାକୁ ପ୍ରସ୍ତୁତ ହୁଅନ୍ତି ସେପରି ଜଣେ ବ୍ୟକ୍ତିଙ୍କୁ ଚୟନ କରନ୍ତି ଯାହା ଉପରେ ସେ ଆପଣଙ୍କ ଭରସାକୁ ରଖିପାରନ୍ତି। ପୁଣି ତାହାଙ୍କୁ ଅଭିଷେକ କରନ୍ତି, ତାହାଙ୍କୁ ବାହାରର କ୍ଷେତ୍ରକୁ ପ୍ରେରଣ କରନ୍ତି। ତତ୍ପରେ ପ୍ରଦାନ କରାଯାଇଥିବା କାର୍ଯ୍ୟରେ ସେ ନିର୍ଭୟୀ ହୋଇପାରିଥାନ୍ତି। ଏପରି ସ୍ୱଭାବ ବିଶିଷ୍ଟ ବ୍ୟକ୍ତିଗଣଙ୍କୁ ବର୍ତ୍ତମାନର ସମୟରେ ଆମମାନେ ଆବଶ୍ୟକ କରିଥାଉ। ବିଦ୍ୟା ବୁଦ୍ଧିରେ ନିପୁଣ ବିଦ୍ୟାମାନଙ୍କୁ ନୁହେଁ, ମାତ୍ର ସେ ବ୍ୟକ୍ତିଗଣ ଯେଉଁମାନେ ତାଙ୍କର ପୁନରୁତ୍ଥାନ ଶକ୍ତିର ପରମେଶ୍ୱରଙ୍କୁ ଚିହ୍ନନ୍ତି ସେମାନଙ୍କୁ ସେ ଆବଶ୍ୟକ କରନ୍ତି। ଉଦାହରଣ ସ୍ୱରୂପ ବାଇବଲରେ ମୋସା ନାମଧାରୀ ଜଣେ ବ୍ୟକ୍ତି ସେହି ଦିନମାନଙ୍କରେ ବିଦ୍ୟମାନ ଥିଲେ ଯିଏ ତାହାଙ୍କର ସକଳ ପ୍ରକାରର ପ୍ରଶିକ୍ଷଣକୁ ଲାଭ କରିଥିଲେ। ସେ ତ ଈଶ୍ୱର ତତ୍ତ୍ୱ ଜ୍ଞାନର ସକଳ ପ୍ରକାର ବିଦ୍ୟା ବୁଦ୍ଧିରେ ପାରଙ୍ଗମ ଥିଲେ। ତାଙ୍କୁ ଭଲ ଭାବରେ ବୁଝିବାକୁ ଥିବା ସକଳ ପ୍ରକାର ପବିତ୍ରତାର ବିଷୟକୁ ସେ ବୁଝିଥିଲେ। ଯଦ୍ୟପି କୌଣସି ପ୍ରକାରର ବିଦ୍ୟା ବୁଦ୍ଧିକୁ ଲାଭ କରିବା ନିମନ୍ତେ ସେ ଯଦି ଆବଶ୍ୟକୀୟ ଶିକ୍ଷାର ଅଧିକାରୀ ହୋଇପାରିଥାନ୍ତେ ତେବେ ସେ ଇସ୍ରାଏଲ ମଧ୍ୟରେ କିମ୍ବା ମିଶ୍ରମାନଙ୍କ ମଧ୍ୟରେ ରହିଥିବା ନେତା ଆଉ ଗୁରୁମାନଙ୍କୁ ଶିକ୍ଷା ଦେଇପାରିଥାନ୍ତେ। ମାତ୍ର ସେପରି ଧରଣର କୌଣସି ଗୋଟିଏ ମାତ୍ର ବିଷୟକୁ ସୁଦ୍ଧା ଆବଶ୍ୟକ କରିନଥିଲେ। ଆଉ ବାଇବଲ ଆମମାନଙ୍କୁ ଏପରି କହିଥାଏ ଯେ ସେ ମିଶ୍ରିୟମାନଙ୍କର ସମସ୍ତ ବିଦ୍ୟା ବୁଦ୍ଧିର କୌଶଳକୁ ହାସଲ କରିସାରିଥିଲେ। ତାହା କି ହେତୁ? ଯେପରିକି ସେମାନଙ୍କର ବିଦ୍ୱାନମାନଙ୍କୁ ଶିକ୍ଷା ଦେଇପାରନ୍ତି, ସେମାନଙ୍କ ମଧ୍ୟରେ ଥିବା ବୈଜ୍ଞାନିକମାନଙ୍କୁ, ଅନ୍ୟାନ୍ୟ ପ୍ରବୀଣ ଲୋକମାନଙ୍କୁ ସେ ଯେପରି ଶିକ୍ଷା ଦେଇପାରନ୍ତି, ସେହି ହେତୁ ସେ ତ ଉପଯୁକ୍ତ ସ୍ଥାନର ନିପୁଣ ବିଶେଷଜ୍ଞ ଥିଲେ। ଯେତେବେଳେ ଏହା ବିଦ୍ୟା ବୁଦ୍ଧିର ବିଷୟ ଉପରେ ନିରୀକ୍ଷଣ କରାଯାଇଥାଏ, ତଥାପି ସେହିସବୁ ବିଷୟକୁ ତାହାଙ୍କ ମଧ୍ୟରୁ କାଢି ବାହାର କରିବା ନିମନ୍ତେ ଈଶ୍ୱରଙ୍କୁ 40 ବର୍ଷର ସମୟ ଲାଗିଥିଲା। ସେହି ମରୁଭୂମିର ବାଲୁକା ସ୍ଥାନରେ ସେ ତାହାକୁ ବାହାର କରିଦେଇଥିଲେ। ପରମେଶ୍ୱରଙ୍କ ସମ୍ବନ୍ଧରେ ତାଙ୍କ ମଧ୍ୟରେ ରହିଥିବା ସକଳ ବିଦ୍ୟା ବୁଦ୍ଧିର ବିଷୟକୁ ତାଙ୍କ ମଧ୍ୟରୁ ସେ କାଢି ସମୂଳେ ନିର୍ମୂଳ କରିଦେବା ଉତ୍ତାରେ, ସେହି ମରୁଭୂମିର ବାଲୁକାମୟ ପ୍ରାନ୍ତରେ ବିନାଶିବା ଉତ୍ତାରେ ଧାତବ ପଦାର୍ଥଟି ସୁଗଠିତ ରୂପେ ବ୍ୟବହୃତ ହେବା ନିମନ୍ତେ ପ୍ରସ୍ତୁତ ହୋଇଥିଲା। ତାହା ହିଁ ସେହି ନିରୂପିତ ପନ୍ଥା ଅଟେ ଯଦ୍ୱାରା ଈଶ୍ୱର ଆପଣଙ୍କ ବ୍ୟକ୍ତିଗତଙ୍କୁ ଗ୍ରହଣ କରିଥାନ୍ତି ଆଉ ସେମାନଙ୍କ ମଧ୍ୟସ୍ଥିତ ସକଳ ପ୍ରକାର ଖାଦକୁ, ଭୟକୁ, ପୁଣି ସେମାନଙ୍କ ବିଦ୍ୟାବୁଦ୍ଧିର ସକଳ ନିପୁଣତାକୁ ଦୂରେଇ ଦିଅନ୍ତି। ତତ୍ପରେ ଶ୍ରେଷ୍ଠ କୁମ୍ଭକାର ସ୍ରଷ୍ଟା ସେମାନଙ୍କୁ ଚକପରେ ଥୋଇଥାନ୍ତି ଆଉ ସେମାନଙ୍କୁ ପୁନର୍ବାର ସୁଗଠିତ କରି ପ୍ରସ୍ତୁତ କରିବାକୁ ଆରମ୍ଭ କରିଥାନ୍ତି। କାର୍ଯ୍ୟକାରୀଗଣ ସେମାନେ ଯୋଗ୍ୟବନ୍ତ ହୋଇପଡିଥାନ୍ତି। ଏହା ଈଶ୍ୱରଙ୍କ ଜଣେ ବ୍ୟକ୍ତିର ପରିଚୟ ଅଟେ। ଏପରି କେଉଁ ବ୍ୟକ୍ତି ଅଛନ୍ତି ଯିଏ କି ସ୍ୱୟଂ ଈଶ୍ୱରଙ୍କଠାରୁ ଅଧିକ ପ୍ରଶିକ୍ଷିତ ହୋଇଥାନ୍ତି? ସେ ଯେ ସେମାନଙ୍କୁ କିପରି ଭାବରେ ପ୍ରଶିକ୍ଷିତ କରିଥାନ୍ତି ତାହାକୁ ଧ୍ୟାନର ସହିତ ଲକ୍ଷ୍ୟ କରନ୍ତୁ। ଦାଉଦ ନାମରେ ପରିଚିତ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ବିଷୟରେ ଆମ୍ଭେମାନେ ପୁନଶ୍ଚ ଚିନ୍ତା କରିପାରିବା। ସେ ଯେତେବେଳେ ଜଣେ ବାଳକ ମାତ୍ର ଥିଲେ ସେହି ସମୟରେ ପରମେଶ୍ୱର ତାହାଙ୍କୁ ପ୍ରଶିକ୍ଷିତ କରୁଥିଲେ। ଭାବବାଦୀ ସାମୁଏଲ ସେଠାକୁ ଆସିଥିଲେ, ପୁଣି ତାଙ୍କ ମସ୍ତକ ଉପରେ ତୈଳ ଢାଳିଥିଲେ ଆଉ ତାହାଙ୍କୁ ଅଭିଷେକ କରିଥିଲେ। ଯେହେତୁ ଜଣେ ନିପୁଣ ଯୋଦ୍ଧା କରି ପ୍ରସ୍ତୁତ କରିବା ଅଭିପ୍ରାୟରେ ଈଶ୍ୱର ତାହାଙ୍କୁ ପ୍ରଶିକ୍ଷଣ ଦେବାକୁ ଯାଉଥିଲେ ଆଉ ସେ ଅର୍ଥାତ୍ ଈଶ୍ୱର ସେ ଯେ କିପରି ଭାବରେ ତାହାଙ୍କୁ ପ୍ରଶିକ୍ଷଣ ଦେଉଥିଲେ ସେ ଆଡ଼କୁ ଟିକିଏ ଧ୍ୟାନ ଦିଅନ୍ତୁ। ସେଠାରେ ଗ୍ରୀନ୍ସ ମିଲ୍ ନାମକ ସ୍ଥାନରେ କିଛି ଦିନ ପୂର୍ବେ ମୁଁ ପାଠ କରୁଥିଲି, ଯେଉଁ ସ୍ଥାନକୁ ମୁଁ ପ୍ରାୟ ପ୍ରତ୍ୟହ ପ୍ରାର୍ଥନା କରିବାକୁ ଯାଇଥାଏ। ପ୍ରାୟ ଠିକ ସେହିପରି ଏକ ସ୍ଥାନରେ ଏକଦା ପରମେଶ୍ୱର ଦାଉଦଙ୍କୁ ଏପରି କହିଥିଲେ, ମୁଁ ତୁମ୍ଭଙ୍କୁ ମେଷଶାଳାରୁ ଆପଣା ପିତାଙ୍କ ମେଷଗଣର ପଶ୍ଚାଦରୁ ନିରୂପଣ କଲି, ପୁଣି ପୃଥିବୀସ୍ଥ ଶ୍ରେଷ୍ଠ ବ୍ୟକ୍ତିଙ୍କ ସମ ତୁମକୁ ମହତ୍ ନାମରେ ଭୂଷିତ କଲି। ଦାଉଦଙ୍କୁ ଦେଇଥିବା ସେପରି ଧରଣର ଏକ ସାଧାରଣ କିସମର ପ୍ରଶିକ୍ଷଣଟି ଯାହାକୁ ସେ ତାଙ୍କୁ ଦେଇଥିଲେ ସେ ବିଷୟରେ ମୁଁ କେତେକ ବିଦ୍ୟାଳୟରେ ଅଧିକ ବିଦ୍ୟାଧ୍ୟୟନର ସୁବିଧାକୁ ସେ ତାହାଙ୍କୁ କଦାପି ଦେଇନଥିଲେ। ଏହା ସତ୍ତ୍ୱେ ଆପଣଙ୍କ ବିଦ୍ୟାଳୟରେ ସେ ତାହାଙ୍କୁ ବିଦ୍ୟାଧ୍ୟୟନ କରାଇଥିଲେ। ଦାଉଦ ସେ ଜଣେ ଶିକାରୀ ଆଉ ମେଷ ପାଳକ ଥିଲେ, ତେଣୁ ଗୀତ ସଂହିତାରେ କୋମଳ ତୃଣମୟ ସ୍ଥାନ ପୁଣି ସ୍ଥିର ଜଳର ଝରଣା ବିଷୟରେ ସେ ବର୍ଣ୍ଣନା କରିଥିଲେ, କାରଣ ସେହି ସ୍ଥାନରେ ବ୍ୟକ୍ତିଗତ ରୂପେ ସେ ଏକାକୀ ନିରଳାରେ ସମୟ କାଟୁଥିଲେ। ଜଗତର ସମସ୍ତ ଅପ୍ରୀତିକର ବସ୍ତୁ ସହିତ ସେ ନିଜକୁ ଆଦୌ ଦୂଷିତ କରୁନଥିଲେ। ପରମେଶ୍ୱରଙ୍କୁ ଜଣେ ଏକ ବ୍ୟକ୍ତିଙ୍କୁ ଜଗତର ସମସ୍ତ ପ୍ରକାର ଅପ୍ରୀତିକର ବିଷୟରୁ ଅବଶ୍ୟ ପୃଥକ କରି ରଖିବାକୁ ହିଁ ଅଛି, ତେବେ ଯାଇ ସେ ତାହାକୁ ଏକ ନିରଳା ସ୍ଥାନରେ ପାଇପାରନ୍ତି, ଯେପରିକି ସେ ଈଶ୍ୱରଙ୍କ କଥାକୁ ଶୁଣିପାରନ୍ତି, ସେହି ଧୀମା ପୁଣି କ୍ଷୀଣ ରବକୁ ଶୁଣିପାରନ୍ତି। ତତ୍ପରେ ପରମେଶ୍ୱର ସହିତ ଥରକର ପାଇଁ ସମ୍ପର୍କ ସ୍ଥାପିତ ହୋଇଗଲା ଉତ୍ତାରେ ତାପରଠାରୁ ସେ ଜଣେ ନିର୍ଭୟ ବ୍ୟକ୍ତି ହୋଇଯାଆନ୍ତି। ଲକ୍ଷ୍ୟ କରନ୍ତୁ, କେହି ଜଣେ ଅନ୍ୟ ବ୍ୟକ୍ତି ଯେ କଣ କହନ୍ତି ସେ କଥାକୁ ସେ ଆଦୌ ଭୃକ୍ଷେପ କରିନଥାନ୍ତି। ଯେହେତୁ ଈଶ୍ୱରଙ୍କ ଉପସ୍ଥିତିରେ ସେ ରହି ଆସିଥାନ୍ତି, ସେ ଈଶ୍ୱରଙ୍କୁ ତାଙ୍କର ପୁନରୁତ୍ଥାନ ଶକ୍ତି ସହିତ ଚିହ୍ନିଥାନ୍ତି। ସେ ତ ଈଶ୍ୱରଙ୍କୁ ତାଙ୍କର ଉତ୍ଥାପିତ ଶକ୍ତିର ସହିତ ଚିହ୍ନିଥାନ୍ତି। ତତ୍ପରେ ଦାଉଦ, ଆମେ ତାଙ୍କ ବିଷୟକୁ ଲକ୍ଷ୍ୟ କରୁ, ଏକଦା ପୋଲ ମଧ୍ୟକୁ ଆସି ମେଷ ଛୁଆଟିଏ ଧରି ନେଇଯିବାକୁ ଈଶ୍ୱର ଏକ ଭାଲୁକୁ ସୁଯୋଗ ଦେଇଥିଲେ। ଦାଉଦ ଅକ୍ଲେଶରେ ସେହି ଭାଲୁର ପିଛା କରି ତାହାକୁ ଧରି ପକାଇଥିଲେ। ଏଥିରେ କୌଣସି ପ୍ରକାର ସନ୍ଦେହର ଅବକାଶ ରହିନାହିଁ ଯେ ତାହା ହିଁ ଯାହାକି ସେ ପ୍ରାର୍ଥନା କରି ମାଗିଥିଲେ, କାରଣ କିଛି କ୍ଷଣ ଉତ୍ତରେ ସେ ଏହି ବିଷୟକୁ ସ୍ୱୀକାର କରିଥିଲେ। ସେ ତ ପ୍ରକୃତରେ ପ୍ରାର୍ଥନା କରିଥିଲେ, ପୁଣି ଈଶ୍ୱରଙ୍କଠାରେ ନିବେଦନ କରି ଭିକ୍ଷା କରିଥିଲେ। ସେ ମେଷଗୁଡାକ ଉପରେ ପାଳକ ସ୍ୱରୂପେ ନିଯୁକ୍ତ ଥିଲେ, ସେହି ମେଷଟିକୁ ସେ ଆଦୌ ହରାଇ ପାରିନଥିଲେ, ଆଉ ଯେକୌଣସି ପ୍ରକାର ହେଉ ପଛେ ତାଙ୍କୁ ଉକ୍ତ ମେଷଟିକୁ ନିହାତି ପକ୍ଷେ ରକ୍ଷା କରିବାକୁ ହିଁ ଥିଲା। ତେଣୁ ସେ ଆପଣ ସେହି ସାଧାରଣ ଛାଟାଣୀକୁ ଶକ୍ତକୁ ଧରିଥିଲେ, ସେହି ଭାଲୁକୁ ଗୋଡାଇଥିଲେ, ପୁଣି ତାହାକୁ ବଧ କରିଥିଲେ। ତାହାଙ୍କୁ ସେହି ମେଷଟିକୁ ଅବଶ୍ୟ ରକ୍ଷା କରିବାକୁ ହିଁ ପଡିଥିଲା। ଈଶ୍ୱର ଯେ କେଉଁ ଉଦ୍ଦେଶ୍ୟ ନିମନ୍ତେ ତାହାଙ୍କୁ ପ୍ରଶିକ୍ଷିତ କରୁଥିଲେ ସେ ବିଷୟଟିକୁ ଆପଣମାନେ ଲକ୍ଷ୍ୟ କଲେ କି? ମେଷଗଣଙ୍କୁ ରକ୍ଷା କରିବାର କାର୍ଯ୍ୟଟିକୁ ପରମେଶ୍ୱର ଆପଣଙ୍କ ପାଳକମାନଙ୍କଠାରୁ ଚାହାନ୍ତି। ସେ ଯେ କେଉଁ ଉଦ୍ଦେଶ୍ୟ ନିମିତ୍ତ ଅବଶ୍ୟ ହୋଇଛନ୍ତି, ପୁଣି କି ପ୍ରକାର ସମସ୍ୟାର ମଧ୍ୟ ଦେଇ ସେ ଯାଉଥାନ୍ତି ନା କାହିଁକି, ତଥାପି ସେ ମେଷମାନଙ୍କୁ ବଞ୍ଚାଇବା ଏହା ହିଁ ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ଅଟେ। ଆଉ ସେ ଅର୍ଥାତ୍ ଈଶ୍ୱର ଦେଖିଥିଲେ ଯେ ଦାଉଦ ସେହି ଭାଲୁ ଉପରେ ପରାକ୍ରମୀ ହେଲେ, ତେଣୁ ସେ ହିଂସ୍ରକ ଜନ୍ତୁମାନଙ୍କ ଶକ୍ତିକୁ ବଳ ଆଉ ପରାକ୍ରମକୁ କିଛିଟା ଅଧିକ ବଢାଇ ଦେଲେ। ପୁଣି ସେ ଏକ ମେଷ ଶାବକକୁ ସେଠାକୁ ପ୍ରେରଣ କଲେ, କିମ୍ବା ଏକ ସିଂହକୁ ପଲ ମଧ୍ୟକୁ ପ୍ରେରଣ କଲେ, ପୁଣି ଏକ ମେଷ ଛୁଆକୁ ତାହା ନେଇଗଲା। ଏକ ସିଂହ ତାହା ତ ଅତି ଭୟଙ୍କର ହିଂସ୍ର ପ୍ରାଣୀ ଅଟେ। ଓହୋ, ଆଫ୍ରିକା ଦେଶରେ ସେଗୁଡାକୁ ମୁଁ ଯେତେବେଳେ ଶିକାର କରୁଥିଲି, ଜ୍ୟାକ୍ ରବିନସନ୍ ବୋଲି କହିବା ପୂର୍ବରୁ ଏକ ସିଂହ 10 ଜଣ ବ୍ୟକ୍ତିଙ୍କୁ ଅକ୍ଲେଶରେ ମାରିଦେଇପାରେ। ଓହୋ, ଶକ୍ତିଶାଳୀ ଅତି ପରାକ୍ରମୀ ପଶୁ ଅଟେ। କେବଳ ଥରକର ପାଇଁ ତାହାର ଏକ ଭୟଙ୍କର ହୁଙ୍କାର ଶବ୍ଦ, ପୁଣି ମନୁଷ୍ୟଙ୍କର ଅକ୍ଲେଶରେ ପ୍ରାଣନାଶ ହୋଇଥାଏ। ଆଉ କେହି ଜଣେ ବ୍ୟକ୍ତି ଯିଏକି ସିଂହ ଦ୍ୱାରା ପରାକ୍ରମରେ ହତ ହୋଇଥାଏ, ସେ କୌଣସି ବେଦନାକୁ ଆଦୌ ଅନୁଭବ କରିନଥାଏ। ସେ ଯେଉଁ ହୁଙ୍କାରର ଶବ୍ଦ ଦେଇଥାଏ, ତାହାକୁ ଶୁଣିବା କ୍ଷଣି ତାହା ଏକ ଶଙ୍କାକୁ ଉତ୍ପନ୍ନ କରିଥାଏ। ସେହି ପ୍ରକାଣ୍ଡ ଆଉ ଭୟଙ୍କର ପାଦ ଗୁଡାକ କେବଳ କ୍ଷଣଭର ସମୟରେ ତାହା 1 ଡର୍ଜନ ଲୋକଙ୍କୁ ମାରି ପକାଇଥାଏ। ସୁତରାଂ ଜଣେ ଛୋଟ ବାଳକର ବିଷୟରେ ତାହାକୁ ଚିନ୍ତା କରିବାଟା କିପରି ଧରଣ ବିଷୟ? ବାଇବଲ କହିଥାଏ ଯେ ସେ ସୁକୁମାର ରକ୍ତିମ ଚେରାଯୁକ୍ତ ବାଳକ ଥିଲେ। ଏହାର ଅର୍ଥ ତାହା ହେଲା ଯେ ସେ ଜଣେ ଶିଶୁ ଚପଳବତୀ ସୁକୁମାର ବାଳକ ଥିଲେ, ଛୋଟ ଛାଟାଣୀକୁ ସଙ୍ଗରେ ଧରିଥିଲେ। ସେ ଯେ ତାହା ଯେ କିପରି ଧରଣ ଏକ ବସ୍ତୁ, ସେ କଥାକୁ ଆପଣମାନ ମଧ୍ୟରୁ ସମସ୍ତଙ୍କୁ ଜଣା। ଚମଡ଼ାର ଏକ ଛୋଟ ବସ୍ତୁ ଯାହାର ଉଭୟ ପାର୍ଶ୍ୱରେ ଛୋଟ ରସି 2 ସଂଯୁକ୍ତ ହୋଇ ରହିଥାଏ। ଆଉ ଭୋକିଲା ସିଂହଟିଏ ଆପଣଙ୍କ ମୁଖରେ ରକ୍ତର ସ୍ୱାଦକୁ ଭଲ ରୂପେ ଚାଖି ସାରିଥିବା ଯୋଗୁଁ ଭିତରକୁ ଦୌଡ଼ି ଆସେ, ପୁଣି ଏକ ମେଷକୁ ଧରି ପକାଏ। ଦାଉଦ ପରମେଶ୍ୱରଙ୍କ ଆଡ଼କୁ ଚାହିଁ ଦେଖିଥିଲେ, ଆଉ ସେ ଏପରି ପ୍ରାର୍ଥନା କରି କହିଥିଲେ, ମୁଁ ସେହି ମେଷ ଛୁଆଟିକୁ କଦାପି ହରାଇ ନ ପାରେ, ହେ ପ୍ରଭୁ ମୋତେ ସାହାଯ୍ୟ କରନ୍ତୁ। ତତ୍ପରେ ଏକ ଛୋଟ ଛାଟଣୀର ସାହାଯ୍ୟରେ ସେହି ସିଂହଟିକୁ ସେ ମାରି ଧରାଶାୟୀ କରିଥିଲେ। ଆଉ ସିଂହଟି ତାହାଙ୍କୁ ଆକ୍ରମଣ କରିବାକୁ ନିମନ୍ତେ ହୁଙ୍କାର ଶବ୍ଦ କରି ଯେତେବେଳେ ମାରି ଆସିଥିଲା, ସେହି ସୁକୁମାର ବାଳକଟି ଆଉ ସେହି ସିଂହଟି ଯିଏକି 500 ପାଉଣ୍ଡ କିମ୍ବା ତହିଁରୁ କିଛି ଅଧିକ ଓଜନ ବିଶିଷ୍ଟ ଥିଲା, ଆଉ ଦାଉଦଙ୍କ ପରି ସୁକୁମାର ବାଳକଟି ସମ୍ଭବତଃ 70 କିମ୍ବା 80 ପାଉଣ୍ଡ ଓଜନ ବିଶିଷ୍ଟ ଥିଲେ, ତଥାପି ସେ ଆପଣଙ୍କ ଚର୍ମ ପଟୁକା ମଧ୍ୟରୁ ଏକ ଛୋଟ ଛୁରୀକୁ କାଢି ପକାଇଥିଲେ। ଆଉ ସିଂହଟି ଉଠି ଲମ୍ଫ ଦେବାକୁ ଯେତେବେଳେ ପ୍ରୟାସ କରିଥିଲା, ଯିଏକି ଆପଣଙ୍କ କେତେକ ଥପ୍ପଡ଼ରେ ଏକାଧିକ ବ୍ୟକ୍ତିଙ୍କୁ ହତ କରିପାରିଥାନ୍ତା, ସେ ସିଂହକୁ ତାହାର ଦାଢ଼ି ଧରି କାବୁ କରିଥିଲେ, ପୁଣି ତାହାକୁ ହତ କରିଥିଲେ। ନିର୍ଭୀକତା ପରମେଶ୍ୱର କା ପୁରୁଷ ମାନଙ୍କୁ ଆଦୌ ଆବଶ୍ୟକ କରନ୍ତି ନାହିଁ। ତାଙ୍କର ବଚନକୁ ଗ୍ରହଣ କରି ନେବାକୁ ଆପଣ ଯଦି ଭୟଭୀତ ଅଟନ୍ତି, ପୁଣି ତାହାଙ୍କୁ ବିଶ୍ୱାସ କରିବାକୁ ଆପଣ ଯଦି କା ପୁରୁଷ ଅଟନ୍ତି, ତେବେ ଈଶ୍ୱର ଆପଣଙ୍କୁ କଦାପି ବ୍ୟବହାର କରିପାରନ୍ତି ନାହିଁ। ସେ ତ ସାହସିକ ବ୍ୟକ୍ତିଗଣଙ୍କୁ ଆବଶ୍ୟକ କରନ୍ତି, ଆଉ ପ୍ରଭୁ ଯାହା କିଛି ବିଷୟକୁ ନିର୍ଦ୍ଦେଶ ଦେଇ କହନ୍ତି, ତଦ୍ଭିନ୍ନ ଅନ୍ୟ କୌଣସି ବିଷୟ ପ୍ରତି ସେ ଆଦୌ ଧ୍ୟାନ ଦିଅନ୍ତି ନାହିଁ। ତାହା ତ ସେପରି ଧରଣର ଏକ ଆଚରଣ ଅଟେ ଯାହା ମଧ୍ୟ ଦେଇ ତାହାଙ୍କୁ ଅବଶ୍ୟ ପରିଚାଳିତ ହେବାକୁ ଅଛି। ମଣ୍ଡଳୀ ଯେ କଣ କହିଥାଏ, ପାଓକ ମହାଶୟ ଯେ କଣ କହିଥାନ୍ତି, ମଣ୍ଡଳୀ ଯେ କାହାରି ଉପରେ ନିର୍ଭରଶୀଳ ଅଟେ, ସେ ସବୁକୁ ଆଦୌ ଭୃକ୍ଷେପ ନ କରି ସେ ପରମେଶ୍ୱର ପାଇଁ ପୁଣି ଧାର୍ମିକତାର ନିମିତ୍ତ ପୁଣି ତାଙ୍କର ବଚନ ପାଇଁ ବଦ୍ଧ ପରିକର ହୋଇ ରହନ୍ତି। ସେହିପରି ଆଚରଣ ବିଶିଷ୍ଟ ବ୍ୟକ୍ତିଗଣଙ୍କୁ ଆମମାନେ ଆବଶ୍ୟକ କରୁ। ଏହି ଦିନମାନଙ୍କରେ ଈଶ୍ୱର ତାହାଙ୍କର ଉଦ୍ଦୀପନ କାରଣେ ସେମାନଙ୍କୁ ପ୍ରେରଣ କରିବେ, ଯାହା ପାଇଁ ତାଙ୍କର ସନ୍ତାନଗଣ ଏତେବେଳେ ନିବେଦନ କରୁଅଛନ୍ତି। କିଛି ବର୍ଷ ଉତ୍ତାରେ ଯୁଦ୍ଧ କ୍ଷେତ୍ରରେ ଆପଣ ଭାଇମାନଙ୍କ ସହିତ ସାକ୍ଷାତ କରିବା ପାଇଁ ସେହି ସ୍ଥାନକୁ ସେତେବେଳେ ଗଲେ, ସେହି ସ୍ଥାନରେ ଦୈତ୍ୟ ସମକକ୍ଷ ଜଣେ ବ୍ୟକ୍ତି 14 ଇଞ୍ଚ ଲମ୍ବର ଆଙ୍ଗୁଳି ଗୁଡାକ ସହିତ ସେଠାରେ ଉପସ୍ଥିତ ଥିଲା। ଆଉ ସେ ରଣହୁଙ୍କାରରେ କହିଥିଲା, ଯେପରି କହିଥିଲା, ଏବେ ତୁମମାନେ ମଧ୍ୟରୁ କେହି ଜଣେ ବ୍ୟକ୍ତି ବାହାରି ଆସୁ, ପୁଣି ମୋ ସହିତ ଯୁଦ୍ଧ କରୁ। ଯଦି ତୁମମାନେ ମୋତେ ପରାସ୍ତ କରିବ, ତେବେ ଆମେମାନେ ତୁମମାନ ନିକଟରେ ସମର୍ପିତ ହେବୁ। ମାତ୍ର ଯଦି ମୁଁ ତୁମମାନଙ୍କୁ ପରାସ୍ତ କରେ, ତେବେ ତୁମେମାନେ ଆମ୍ଭମାନଙ୍କର ଦାସ ହେବ। ତେଣୁ ସେ ଯେ କେହି ବ୍ୟକ୍ତି ହେଉ ପଛେ, ଯଦି ସେ ସମର୍ପିତ ହେବ, ସେହି ଜଣଙ୍କ ଯିଏକି ଅଧିକାରକୁ ହରାଇବ। ଠିକ ସେହିପରି ଭାବରେ ଶୈତାନ ଏହାକୁ କାର୍ଯ୍ୟକାରୀ କରିବାକୁ ଚାହେଁ। ସେ ଯେତେବେଳେ ଏପରି ବିଚାର କରିଥାଏ ଯେ ଆପଣଙ୍କ ଉପରେ ତାହାର ପରାକ୍ରମର ଶକ୍ତି ଅଧିକାର ସାବ୍ୟସ୍ତ କରିସାରିଛି, ସେ ଆପଣଙ୍କୁ ଏପରି କହିବ, ତାହା ସହିତ ତୁମେ କଦାପି ବିଜୟୀ ହୋଇପାରିବ ନାହିଁ। ତୁମେମାନେ ମେଥଡିଷ୍ଟ ମଣ୍ଡଳୀ ମଧ୍ୟରେ ପୁଣି ବ୍ୟାପ୍ଟିଷ୍ଟ ମଣ୍ଡଳୀରେ ସୁଦ୍ଧା ଅଲୌକିକ ସୁସ୍ଥକାରୀ ବିଷୟର ସମ୍ବନ୍ଧରେ ଆଦୌ ପ୍ରଚାର କରିପାରିବ ନାହିଁ। ଆଚ୍ଛା, ତେବେ ଆପଣମାନେ ମେଥଡିଷ୍ଟ ପ୍ରଚାରକଗଣ କେବଳ ଥରକର ପାଇଁ ଈଶ୍ୱରଙ୍କ ହାତବାସୀ ହୋଇ ତାଙ୍କରି ହୋଇଯାଆନ୍ତୁ। ତତ୍ପରେ ଆପଣମାନେ ସେପରି କରିପାରନ୍ତି ଅଥବା ନୁହେଁ, ତାହାକୁ ଲକ୍ଷ୍ୟ କରନ୍ତୁ। ଆରେ ବା, ସେମାନେ ଈଶ୍ୱର ତତ୍ତ୍ୱ ଜ୍ଞାନର ଯେଉଁ ଶିକ୍ଷାକୁ ତୁମମାନଙ୍କୁ ଦିଅନ୍ତି, ତଦ୍ୱାରା ତୁମମାନେ ଏହାକୁ ଆଦୌ କରି ନ ପାର। ଆପଣମାନଙ୍କୁ ତ ସୁନିଶ୍ଚିତ ରୂପେ ଈଶ୍ୱରଙ୍କୁ ଧରି ରଖିବାର ଅଛି, ପୁଣି ସେ ଯେ ସକ୍ଷମ ଅଟନ୍ତି ତାହାକୁ ବୁଝିବାକୁ ଅଛି। ସେମାନେ ପେଣ୍ଟିକଷ୍ଟାଲ ଲୋକଗୁଡାକ ଅଟନ୍ତି ଯେଉଁମାନେ କି ଏପରି କହନ୍ତି, ଏଇ କିଛି ବର୍ଷ ପୂର୍ବେ ସେଠାରେ ସେହି କୋଣରେ ଦଳୀୟ ଲୋକ ଠିଆ ହୋଇଥିଲେ, ସମବେତ ହେବା ନିମନ୍ତେ ଗୋଟିଏ ଭବନ ସୁଦ୍ଧା ସେମାନଙ୍କୁ ମିଳିନଥିଲା। ତଥାପି ଲାଇଫ ମ୍ୟାଗାଜିନ୍ରେ ପ୍ରକାଶିତ ହୋଇଥିବା ବିଷୟବସ୍ତୁକୁ ଆପଣମାନେ ପଢିଥିଲେ କି? ସେଦିନ ସେମାନଙ୍କ ବିଷୟରେ ଯେ କଣ ପ୍ରକାଶ କରାଯାଇଥିଲା ତାହାକୁ ଆପଣମାନେ ଦେଖିଥିଲେ କି? ପେଣ୍ଟିକଷ୍ଟାଲ ମଣ୍ଡଳୀଟି ଯେ ଅଭ୍ୟୁତ୍ଥାନ କରୁଅଛି, ତାହା ଏହି ବର୍ତ୍ତମାନ ଦିଗରେ ସବୁଠାରୁ ମହାନ ବିସ୍ମୟଜନକ ବିଷୟର ସମ୍ବନ୍ଧରେ ଉକ୍ତି ଅଟେ। ନିଶ୍ଚିତ ରୂପେ ତାହା ଅନ୍ୟାନ୍ୟ ମଣ୍ଡଳୀ ଗୁଡିକ ସମ୍ବଳିତ ରୂପେ ଯେତିକି ସଂଖ୍ୟାର ଧର୍ମ ପରିବର୍ତ୍ତିତ ମାନଙ୍କୁ ଲାଭ କରିଥିଲେ, ଏମାନେ ସେମାନଙ୍କଠାରୁ ଆହୁରି ଅଧିକ ଧର୍ମ ପରିବର୍ତ୍ତିତଙ୍କୁ କେବଳ ଗୋଟିଏ ବର୍ଷରେ ଲାଭ କରିଥିଲେ, ତାହା ହିଁ ଯାହାକି ଲାଇଫ ମ୍ୟାଗାଜିନ୍ ପ୍ରକାଶ କରି କହିଥିଲା। ସେପରି କାହିଁକି ହୋଇଥିଲା? ହୋଇପାରେ ସେମାନେ କୌଣସି ସିଦ୍ଧାନ୍ତର ସହିତ ମିଳାମିଶା କରି ରହିଛନ୍ତି ନିଶ୍ଚିତ, ତଥାପି ହେ ଭାଇ, ସେମାନେ ସାହସିକ ଅଟନ୍ତି। ସେମାନେ ସେଠାରେ କାନ୍ଧକୁ କାନ୍ଧ ମିଳାଇ ଠିଆ ହୁଅନ୍ତି, ଆଉ କଳାକୁ କଳା କହି ଧଳାକୁ ଧଳା କହି କେବଳ ସତ୍ୟ କଥା ହିଁ ପ୍ରକାଶ କରିଥାନ୍ତି। ପରିଶେଷରେ ଉଦ୍ଦୀପନାଟି ଯେତେବେଳେ ଆରମ୍ଭ ହୁଏ, ଏହା ସେମାନଙ୍କ ମଧ୍ୟରେ ଅବଶ୍ୟ ଆରମ୍ଭ ହେବ। ଯଦି ଏହା ସେପରି ନ ହୁଏ, ତେବେ ମାନେ ଧ୍ୟାନ ଲଗାଇ ରହନ୍ତୁ, ଆଉ କେବଳ ଲକ୍ଷ୍ୟ କରନ୍ତୁ। ଏହି ଦିନମାନଙ୍କ ମଧ୍ୟରେ କୌଣସି ଏକ ଦିନ ସେମାନେ ସୁଧାରାଯିବା ପାଇଁ ବାଧ୍ୟ କରାଯିବେ। ପୁନଶ୍ଚ ଦାଉଦ ଅସ୍ତ୍ରଶସ୍ତ୍ର ତାହାଙ୍କୁ ପିନ୍ଧାଇ ଦେଲେ, ପୁଣି କହିଲେ, ହେ ଦାଉଦ, ସେହି ଯୋଦ୍ଧା ବ୍ୟକ୍ତିର ସହିତ ତୁମେ ଯଦି ଯୁଦ୍ଧ ଲଢିବାକୁ ଯାଉଅଛ, ସେହି ଦାନବ ସହିତ ଯୁଦ୍ଧ ଲଢିବାକୁ ଯାଉଥାଅ, କହିଥିଲେ, କିପରି? ତୁମେ ତ ଅନ୍ୟ କିଛି ନ ହୋଇ କେବଳ ଜଣେ ସୁକୁମାର ବାହକ ଅଟ, ଜଣେ ସାଧାରଣ ଯୁବକ ବ୍ୟକ୍ତି ଅଟ, ପୁଣି ସେହି ପଲେଷ୍ଟିନ ଜଣକ ଆପଣାର ଯୁବାବସ୍ଥାର ଜଣେ ଯୋଦ୍ଧା ଅଟେ, ତୁମ୍ଭେ ତାହା ସଙ୍ଗେ କିପରି ଯୁଦ୍ଧ କରିପାର? ଏହି ସାନ ଦାଉଦଙ୍କର ଉତ୍ତରକୁ ଶୁଣନ୍ତୁ। ଆପଣମାନେ ଲକ୍ଷ୍ୟ କରନ୍ତୁ, ସେ ଏହାକୁ ସେପରି ଆଦୌ କହିନଥିଲେ ଯେ, ହେ ସାଉଲ, ଆପଣ ମହାଶୟ ଆପଣ ଜଣେ ସମ୍ମାନୀୟ ବ୍ୟକ୍ତି ଅଟନ୍ତି, ମୋର ପିତା ବ୍ୟାକରଣ ବିଦ୍ୟାଳୟ ମହାବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟକୁ ମୋତେ ପଠାଇଥିଲେ, ମୁଁ PhD ର ଉପାଧିକୁ ଲାଭ କରିଛି। ଏହାକୁ ଲଢିବା ନିମନ୍ତେ ମୁଁ ପୁରାପୁରି ଭାବରେ ସୁଶିକ୍ଷିତ ଓ ସୁସଜ୍ଜିତ ଅଟେ। ମୁଁ ଜଣେ ଚତୁର ବ୍ୟକ୍ତି ଅଟେ। ସେ ଏହିପରି ଭାବରେ କୌଣସି ବିଷୟକୁ ଆଦୌ କହିନଥିଲେ। ସେ କହିଥିଲେ, ହେ ମୋର ପ୍ରଭୁ, ସେ କହିଲେ ବାହାରେ ପ୍ରାନ୍ତର ମଧ୍ୟରେ ମୁଁ ଆପଣା ପିତାଙ୍କ ମେଷ ଗୁଡାକୁ ଯେତେବେଳେ ଚରାଉଥାଏ, ଭାଲୁଟିଏ ପଲ ମଧ୍ୟକୁ ପଶି ଆସି ଗୋଟିଏ ମେଣ୍ଢାକୁ ଧରି ପକାଏ, ପୁଣି ତାହାକୁ ବଧ କରିଥାଏ। ତତ୍ପରେ ସିଂହଟିଏ ପଶି ଆସିଥିଲା, ପୁଣି ଗୋଟିଏ ମେଣ୍ଢାକୁ ଧରି ପକାଇଥିଲା। ମୁଁ ତାହାକୁ ଆଘାତ କରି ଧରାଶାୟୀ କରିଥିଲି। ତତ୍ପରେ ସେ ଯେତେବେଳେ ଲମ୍ଫ ପ୍ରଦାନ କରିଥିଲା, ମୁଁ ତାହାକୁ ବଧ କରିଥିଲି। ତେଣୁ ସେପରି କହିଥିଲେ, ସେହି ଈଶ୍ୱର ଯିଏ ଭାଲୁର ପଞ୍ଜାରୁ ପୁଣି ସିଂହର ପଞ୍ଜାରୁ ମୋତେ ରକ୍ଷା କରିଥିଲେ, ସେହି ଅସୁନ୍ନତ ପଲେଷ୍ଟିୟର ହସ୍ତରୁ ସୁଦ୍ଧା ସେ ମୋତେ ଅବଶ୍ୟ ରକ୍ଷା କରିପାରନ୍ତି। ଈଶ୍ୱରଙ୍କ ଦ୍ୱାରା ଜଣେ ପ୍ରଶିକ୍ଷିତ ବ୍ୟକ୍ତି ଥିଲେ, ସେହି ସ୍ଥାନରେ ସାଉଲ ଉପସ୍ଥିତ ଥିଲେ। କେହି ଜଣେ ଯୋଦ୍ଧା ପୁରୁଷ ଲାଭ କରିପାରିବା ଭଳି ସକଳ ପ୍ରକାରର ଯୁଦ୍ଧ ବିଦ୍ୟାରେ ପ୍ରଶିକ୍ଷିତ ନିପୁଣ ବ୍ୟକ୍ତି ରୂପେ ସେଠାରେ ବିଦ୍ୟମାନ ଅଟନ୍ତି। କିପରି କୌଶଳ ପ୍ରୟୋଗ କରି ଯୁଦ୍ଧ କରିବା କଥା ତାହା ମଧ୍ୟ ତାଙ୍କୁ ଜଣା। ମାତ୍ର ଦାଉଦ ସେ ତ ଏକ ଖଣ୍ଡା ଚାଳନା ବିଷୟ ସୁଦ୍ଧା ଅନଭିଜ୍ଞ ଥିଲେ, ଏକ ଢାଲର ସମ୍ବନ୍ଧରେ ସୁଦ୍ଧା ତାଙ୍କୁ କିଛି ହେଲେ ଜଣା ନଥିଲା। ଆଚ୍ଛା, ତେବେ ସାଉଲ ଚାଲିଗଲେ, ପୁଣି ଯୁଦ୍ଧାସ୍ତ୍ରରେ ସଜ୍ଜିତ ଥିବା ତାଙ୍କର ସରଞ୍ଜାମକୁ ତାଙ୍କୁ ପିନ୍ଧାଇ ଦେଲେ, ଆଉ ସାନ ଦାଉଦ ପ୍ରାୟ ଆପାଦ ମସ୍ତକ ସେଥିରେ ବୁଡ଼ିଯାଇ ସେହି ସ୍ଥାନରେ ଠିଆ ହୋଇ ରହିଲେ। ସେମାନେ ଏହାକୁ ଲକ୍ଷ୍ୟ କଲେ ଯେ ସେମାନଙ୍କ ରୀତିନୀତି ସମ୍ବଳିତ ପଦ୍ଧତିଟି ଈଶ୍ୱରଙ୍କ ଜଣେ ବ୍ୟକ୍ତିଙ୍କୁ ଆଦୌ ସୁହାଇଲା ନାହିଁ, କେବଳ ତାହାଙ୍କୁ ଭାରଗ୍ରସ୍ତ କରି ପକାଇଲା। ସୁତରାଂ ଆମ୍ଭମାନଙ୍କର ସକଳ ପ୍ରକାରର ସିଦ୍ଧାନ୍ତ ପୁଣି ରୀତିନୀତି ଈଶ୍ୱରଙ୍କଠାରେ ଥିବା ତାହାଙ୍କର ରଣସଜ୍ଜା ସହିତ କୌଣସି ପ୍ରକାରେ ସମତୁଲ ହୋଇପାରିବ ନାହିଁ। ଆରେ ବା, ଏହିପରି ପରକୁ ପର କରି ଆମମାନେ ଅନେକ ଗୁଡ଼ିଏ ଦୃଷ୍ଟାନ୍ତକୁ ଲକ୍ଷ୍ୟ କରିପାରିବା, ପୁଣି ବିଭିନ୍ନ ବ୍ୟକ୍ତିଗତଙ୍କ ସମ୍ପର୍କରେ ଏକାଧିକ ବିଷୟକୁ ଆଲୋଚନା ମଧ୍ୟ କରିପାରିବା। ତଥାପି ଅତିଶୀଘ୍ର ଆମମାନଙ୍କ ବିଷୟବସ୍ତୁ ଉପରେ ସିଧାସଳଖ ଦୃଷ୍ଟିପାତ କରିବା। ଏଲିଓ ଏକ ବୃଦ୍ଧାବସ୍ଥାକୁ ପଦାର୍ପଣ କରୁଥିଲେ, ଆଉ ତାଙ୍କୁ ଏହା ଜଣାଥିଲା ଯେ ତାହା ଅଧିକ ବିଳମ୍ବ ନୁହେଁ, ମାତ୍ର ନିକଟ ଭବିଷ୍ୟତରେ ତାଙ୍କୁ ଏହି ଜଗତକୁ ଛାଡ଼ି ଚାଲିଯିବା ଦିନଟି ଉପସ୍ଥିତ ହେବ। ଆଉ ପରମେଶ୍ୱର ଏପରି ଜଣେ ବ୍ୟକ୍ତିଙ୍କୁ ଲାଭ କରି ସାରିଥିଲେ, ଯିଏକି ଜଣେ ଅତି ସଚ୍ଚୋଟ ବ୍ୟକ୍ତି ଥିଲେ, ସେ ଜଣେ ଉତ୍ତମ ବ୍ୟକ୍ତି ଥିଲେ, ଆଉ ତାଙ୍କ ନାମ ଇଲିସାୟ ଥିଲା। ବର୍ତ୍ତମାନ ଆପଣମାନେ ଯଦି ଧ୍ୟାନର ସହିତ ଲକ୍ଷ୍ୟ କରିବେ, ତେବେ ଦେଖିବେ ଯେ ସେମାନଙ୍କ ମଧ୍ୟରୁ ଜଣଙ୍କର ନାମ ଏଲିଓ, ପୁଣି ଅନ୍ୟ ଜଣଙ୍କର ନାମ ଇଲିସାୟ ଥିଲା। ଆଉ ସେ କୌଣସି ଶିକ୍ଷା ନିକେତନକୁ କିମ୍ବା ସେ ପ୍ରକାର ଧରଣର ଅନ୍ୟ କୌଣସି ସ୍ଥାନକୁ ଯାଇନଥିଲେ, କିମ୍ବା ଧର୍ମ ଶିକ୍ଷା ସମ୍ବନ୍ଧୀୟ କୌଣସି ବିଦ୍ୟାଳୟକୁ ଅଥବା ସେ ସମୟରେ ଜଣାଶୁଣା ଥିବା ଏକ ବିରାଟ ଉଚ୍ଚ ବିଦ୍ୟାଳୟକୁ ସୁଦ୍ଧା ଯାଇନଥିଲେ। ମାତ୍ର ସେ କ'ଣ କରିଥିଲେ? ସେ ତ କ୍ଷେତ୍ର ଆଡ଼କୁ ଚାଲି ଯାଇଥିଲେ, ପୁଣି ବାର ହଳ ବଳଦ ଘେନି ଚାଷ କରୁଥିବା ଜଣଙ୍କ ବ୍ୟକ୍ତିଙ୍କୁ ସେ ସେଠାରେ ପାଇଥିଲେ। କ'ଣ ଇଲିସାୟ ସେ ସେହି ଜଣଙ୍କ ଥିଲେ ଯିଏକି ହଳ କରୁଥିଲେ? ତାଙ୍କୁ ଭଲ ଭଲ ଜଣାଥିଲା ଯେ ଏକ ସିଧା ଶିଆରକୁ କିପରି ଭାବରେ ଗ୍ରହଣଯୋଗ୍ୟ କରି ପ୍ରସ୍ତୁତ କରାଯାଇପାରେ। ପୁଣି ତାଙ୍କୁ ଏହା ମଧ୍ୟ ଜଣାଥିଲା ଯେ ଯଦି ସେ ବୁଲି ପଡନ୍ତି, ପୁଣି ପଛକୁ ଚାହିଁ ଦେଖନ୍ତି, ତେବେ ସେ ଧାଡ଼ିରୁ ବେଧାଡ଼ି କରି ତାହାକୁ ଅଙ୍କବଙ୍କା କରି ପକାଇବେ। ଆଉ ପରମେଶ୍ୱରଙ୍କୁ ଏହା ଭଲ ଭାବରେ ଜଣାଥିଲା ଯେ ଜଣେ ବ୍ୟକ୍ତି ଯାହାକୁ ସିଧାସଳଖ ରୂପେ ଶିଆର କାଟି ହଳ କରିବା ଜଣା ଅଛି, ପୁଣି ଲଙ୍ଗଳ ପରେ ହାତ ରଖି ପଛକୁ ଚାହିଁ ଦେଖିବାର ବିଷୟକୁ ଆଦୌ ଜଣା ନାହିଁ, ସେପରି ସ୍ୱାଭାବିକ ବିଶେଷ ବ୍ୟକ୍ତି ସେ ଅଟନ୍ତି। ବିଭିନ୍ନ ରାସ୍ତାରେ ବୁଲାବୁଲି କରି ଆପଣ ଉତ୍ତମ ବିଦ୍ୟା ଲାଭ କରିବା ପର୍ଯ୍ୟନ୍ତ ସେ ଆଦୌ ଅପେକ୍ଷା କରି ରହିନଥିଲେ। ସେ ତ ଯଥାଶୀଘ୍ର ଏକ ବଳଦକୁ ବଧ କଲେ, ପୁଣି ବଳିଦାନ ଉତ୍ସର୍ଗ କଲେ, ଆଉ ସେହି ବସ୍ତ୍ରଟି ତାଙ୍କ ଉପରେ ପଡ଼ିବା ମାତ୍ରକେ ସେ ଏଲିଓଙ୍କର ଅନୁଗମନ କଲେ। ଆନ୍ତରିକତାର ସହିତ ସେ ପ୍ରସ୍ତୁତ ଥିଲେ। ସେ ଯେ ତାହାଙ୍କୁ ସକ୍ଷମ କରି ଗଢିପାରନ୍ତି, ସେ କଥା ଈଶ୍ୱରଙ୍କୁ ଜଣାଥିଲା। ତତ୍ପରେ କିଛିଟା ବିଶେଷ ଧର ପ୍ରଶିକ୍ଷଣକୁ ଦେବା ନିମନ୍ତେ ଈଶ୍ୱର ତାଙ୍କ ପାଇଁ ଆବଶ୍ୟକ କରିଥିଲେ। ସେ ତ ପ୍ରଶିକ୍ଷିତ ହୋଇସାରିଥିଲେ। ସିଆର ଉପରେ ଆପଣ ତୀକ୍ଷ୍ଣ ଦୃଷ୍ଟି ଯେ କିପରି ରଖିବାକୁ ହୁଏ, ପୁଣି ବାର ହଳଦ ବଳଦ ସହିତ ଜଣେ ବ୍ୟକ୍ତି ଯେ ସେଗୁଡାକ ସହିତ କିପରି ହଳ କରିପାରିବେ, ସେପରି ପ୍ରଶିକ୍ଷଣ ସେ ତାଙ୍କୁ ପ୍ରଶିକ୍ଷିତ କରିସାରିଥିଲେ। ସେ ତାଙ୍କୁ ଧୈର୍ଯ୍ୟଶୀଳତାର କେତେକ ବିଷୟକୁ ଶିକ୍ଷା ଦେଇଥିଲେ, ପୁଣି କିପରି ଭାବରେ ଧୈର୍ଯ୍ୟ ରଖିବାକୁ ହୁଏ, ଆଉ ସେହି ବଳଦ ଗୁଡାକୁ ଏକ ସିଧା ଗାର ଉପରେ କିମ୍ବା ସିଆର ଉପରେ କିପରି ଯେ ଚଳାଇବାକୁ ପଡେ, ସେ ବିଷୟ ତାଙ୍କୁ ସେ ପ୍ରଶିକ୍ଷିତ କରିସାରିଥିଲେ। ଏହି ଘଟଣା ଉତ୍ତାରେ ତାଙ୍କୁ କେତେକ ବ୍ୟକ୍ତିଙ୍କୁ ନିହାତି ପକ୍ଷେ ପ୍ରଶିକ୍ଷିତ କରିବାକୁ ଥିଲା। ସେମାନଙ୍କୁ ବାଇବଲ ଉପରେ ବଚନର ଶିକ୍ଷା ଉପରେ ଈଶ୍ୱର ସହିତ ନିଷ୍ଠାବାନ ହୋଇ ରହିବାରେ ପୁଣି ନିରୂପିତ ମାର୍ଗରେ ଅବିଚଳିତ ଭାବେ ରହିବା ବିଷୟ ଗୁଡାକ ଉପରେ ପ୍ରଶିକ୍ଷିତ ହେବାକୁ ଥିଲା। ତତ୍ପରେ ତାଙ୍କୁ କିଛିଟା ବିତାର୍ଜନ କରିବା ନିମିତ୍ତ ଈଶ୍ୱରଙ୍କୁ ଶିକ୍ଷା ଦେବାକୁ ପଡିଥିଲା। ସେ ଏପରି କହିଥିଲେ, ତୁମେ ଏଇଠାରେ ଅପେକ୍ଷା କରି ରହିଥାଅ ଯେହେତୁ ମୁଁ ଗିଲଗଲ ଆଡକୁ ଯାଉଛି। ପ୍ରଭୁ ମୋତେ ସେଥିପାଇଁ ଆହ୍ୱାନ କରିଥିଲେ, ପଠାଇଥିଲେ। ଆଉ ଏଲିଅଙ୍କର ଉତ୍ତରୀୟ ବସ୍ତ୍ରଟି ତାଙ୍କ ଉପରେ ପଡିଲା ଉତ୍ତରେ ପୁଣି ଏହି ଭାବବାଦୀ ଜଣକ ଈଶ୍ୱରଙ୍କ ଶକ୍ତିକୁ ଅନୁଭବ କଲା ଉତ୍ତରେ ସେ କହିଥିଲେ, ଈଶ୍ୱର ଜୀବିତ ଥିବା ପ୍ରମାଣେ ପୁଣି ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଆଦୌ ଛାଡ଼ିବି ନାହିଁ। ଗିଲଗଲ ଆଡକୁ ଅଗ୍ରସର କରିଥିଲେ, ଯାହାକି ଖ୍ରୀଷ୍ଟିଆନର ପାପ ସ୍ୱୀକୃତି ପୁଣି ବାପ୍ତିସ୍ମର ସ୍ଥାନ ଅଟେ। ତତ୍ପରେ ସେ ପୁନଶ୍ଚ କହିଥିଲେ, ଏହି ସ୍ଥାନରେ କେବଳ ଅପେକ୍ଷା କରି ରହିଥାଅ, ଏତିକିଟା ଅତି ଆଦରଣୀୟ ଓ ଯଥେଷ୍ଟ ଅଟେ। ତୁମ୍ଭେ ତ ପାପ ସ୍ୱୀକାର କରିସାରିଅଛ, ପୁଣି ବାପ୍ତିସ୍ମ ଗ୍ରହଣ କରିସାରିଅଛ, ତାହା ହିଁ ଯଥେଷ୍ଟ ଅଟେ। ମୁଁ ବୈଥେଲ ଆଡକୁ ଯାଉଅଛି, ଯାହାର ଅର୍ଥ ପରମେଶ୍ୱରଙ୍କ ନିବାସ ସ୍ଥାନ ଅଟେ। ତାହା ତ ଅଧିକାଂଶ ପ୍ରଫେସର ମାନଙ୍କ ନିମନ୍ତେ ଯଥୋଚିତ ବିଷୟ ବୋଲି ବିଚାର୍ଯ୍ୟ ହେବ। ଆରେ ବା, ମୁଁ ତ ଅଗ୍ରେସରେ ମଣ୍ଡଳୀ ଭୁକ୍ତ ହୋଇସାରିଛି, ପୁଣି ସହଭାଗିତାଟିଏ ଲାଭ କରିସାରିଛି, କାହିଁକି ଏହି ସ୍ଥାନରେ ସ୍ଥଗିତ ହୋଇ ନ ଯିବି? ତଥାପି ଶୁଣନ୍ତୁ, ଇଲିସା ସେପରି ଧରଣର ବିଷୟକୁ ଆଦୌ ଚିନ୍ତା କରିପାରି ନଥିଲେ। ସେ ତ ଈଶ୍ୱରଙ୍କ ଶକ୍ତିକୁ ପୁରାପୁରି ଭାବରେ ଅନୁଭବ କରିଥିଲେ। ତାଙ୍କ ପାଇଁ ଯେ ଅଧିକ କିଛି ବିଷୟ ରହିଛି ସେ କଥାକୁ ବୁଝିଥିଲେ। ତେଣୁ ସେ କହିଥିଲେ, ପରମେଶ୍ୱର ଜୀବିତ ଥିବା ପ୍ରମାଣେ ପୁଣି ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ କଦାପି ଛାଡ଼ିବି ନାହିଁ। ଓହୋ, ମୁଁ ଏହି କଥାକୁ କେତେ ଅଧିକ ପସନ୍ଦ କରେ। ଆଉ ସେ ବୈଥେଲ ଆଡକୁ ଯାତ୍ରା କରିଥିଲେ, ଈଶ୍ୱରଙ୍କ ନିବାସ ସ୍ଥାନ ଆଡକୁ ଯାଇଥିଲେ। ପୁଣି ସେହି ସ୍ଥାନରେ ସେ ତଳେ ସୁଶିକ୍ଷିତ ବ୍ୟକ୍ତିଗଣଙ୍କୁ ଭେଟିଥିଲେ। ସେମାନେ ସମସ୍ତେ ସୁନାମଧନ୍ୟ ଉତ୍ତମ ରୂପେ ପ୍ରଶିକ୍ଷିତ ପ୍ରଚାରକଗଣ ଥିଲେ। ଆଉ ସେମାନେ ତାଙ୍କ ପାଖକୁ ଆସିଥିଲେ, ପୁଣି କହିଥିଲେ, ମହାଶୟ, ଆପଣଙ୍କୁ ଜଣା ଅଛି କି ଆପଣ ତ ପୁରାପୁରି ଭାବରେ ଶେଷ ସୀମାରେ ଆସି ପହଞ୍ଚିଛନ୍ତି। ଏଲିଓ ଯେ ଆପଣଙ୍କ ନିକଟରୁ ଉର୍ଦ୍ଧ୍ୱଗନିତ ହେବେ ସେ କଥା ଆପଣଙ୍କୁ ଜଣା ଅଛି କି? ସେ ତ ଅତିଶୟ ବୃଦ୍ଧ ଅଟନ୍ତି, ସେ ଅଧିକ ଦିନ ଧରି ଜୀବିତ ରହି ନ ପାରନ୍ତି। ଏଲିଓ ତ ଉର୍ଦ୍ଧ୍ୱକୁ ଗୃହୀତ ହେବାକୁ ଯାଉଛନ୍ତି, ପୁଣି ଜଣେ ଧର୍ମାନ୍ଧ ବ୍ୟକ୍ତି ସଦୃଶ ଆପଣ ସେଠାରେ ଠିଆ ହୋଇ ରହିବାକୁ ଯାଉଛନ୍ତି। ବର୍ତ୍ତମାନ କିଛିଟା ବିଶେଷ ବିଷୟକୁ ମୋତେ ଏଠାରେ କହିବାକୁ ଦିଅନ୍ତୁ। କେହି ଜଣେ ବ୍ୟକ୍ତି ଯିଏକି ପରମେଶ୍ୱରଙ୍କୁ ଯଦି କଦାପି ଆଶ୍ରବଣ କରି ଅନୁଭବ କରିଥାନ୍ତି, ତେବେ ସେ କୌଣସି ପ୍ରକାରେ ଇଚ୍ଛୁକ ହେବେ ନାହିଁ, କିମ୍ବା ମନୁଷ୍ୟକୃତ ପଦ୍ଧତି ଜଳାଶୟ ନିମନ୍ତେ ଆଦୌ ତୁଷାର୍ତ ହୋଇ ନିଜର ତୃଷ୍ଣାକୁ ଆଗ୍ରହକୁ ଆଦୌ ସନ୍ତୁଷ୍ଟ କରିପାରିବେ ନାହିଁ। ସେ ଏହାକୁ ଆଦୌ କରି ନ ପାରନ୍ତି। ସେହି ସ୍ଥାନରେ ସେମାନଙ୍କର ଈଶ୍ୱର ତତ୍ତ୍ୱ ଜ୍ଞାନର ସମସ୍ତ କୌଶଳ ସହିତ ଯାହା କିଛି ସେମାନଙ୍କ ଭାବଜୀବନଙ୍କ ବିଦ୍ୟାଳୟ ସେମାନେ ହାସଲ କରି ରହିଥିଲେ, ଈଶ୍ୱରଙ୍କ ସେ ବ୍ୟକ୍ତିଙ୍କ ତୃଷ୍ଣାକୁ ତାହା ଆଦୌ ବୁଝାଇ ପାରିନଥିଲା, ଯିଏକି ଈଶ୍ୱରଙ୍କ ନିର୍ଜର ସ୍ୱାଦକୁ ଚାଖି ସାରିଥିଲେ। ଏହା ସତ୍ତ୍ୱେ ସେମାନେ ତାହାଙ୍କୁ ପ୍ରବର୍ତ୍ତାଇବାରେ ଲାଗିଥିଲେ। ଆରେ ବା, ଆପଣଙ୍କୁ ଏହି ସ୍ଥାନରେ ନିଶ୍ଚିତ ରୂପେ ଅଟକି ରହିବାକୁ ଅଛି। ତତ୍ପରେ ଏପରି ହେବ ଯେ ଆସନ୍ତା 6 ସପ୍ତାହ ମଧ୍ୟରେ ଆମମାନେ ଆପଣଙ୍କୁ ଆପଣଙ୍କ ପ୍ରାପ୍ୟ PhD ଉପାଧିକୁ ଦେଇଦେବୁ। ତତ୍ପରେ ଆପଣଙ୍କୁ ଏହା ମଧ୍ୟ ଜଣା ଯେ ଏଠାରେ କେବଳ 4 ବର୍ଷର ଏକ ପ୍ରଶିକ୍ଷଣକୁ ଆମମାନେ ଆପଣଙ୍କୁ ଦେବୁ। ତତ୍ପରେ ପ୍ରଚାର କରିବା ଅଧିକାରଟିକୁ ଆମମାନେ ଆପଣଙ୍କୁ ଦେଇପାରିବୁ। ପୁଣି ଆପଣଙ୍କୁ ଏହା ମଧ୍ୟ ଜଣା, ଆପଣ ଯଦି ନିଜକୁ ଯୋଗ୍ୟ ବୋଲି ପ୍ରମାଣିତ କରିପାରନ୍ତି, ତେବେ ଆମମାନେ ଆପଣଙ୍କୁ ଆମମାନଙ୍କ ସଂସ୍ଥା ମଧ୍ୟକୁ ପଠାଇଦେବୁ। ତାହା ତ ଈଶ୍ୱରଙ୍କ ଦ୍ୱାରା ସୁଯୋଗ୍ୟ ବ୍ୟକ୍ତିଙ୍କୁ କଦାପି ସନ୍ତୁଷ୍ଟ କରିପାରିବ ନାହିଁ। ଯଦି ଆପଣ ଆମମାନଙ୍କ ସଙ୍ଗରେ କେବଳ 4 ବର୍ଷ କିମ୍ବା 5 ବର୍ଷ ପର୍ଯ୍ୟନ୍ତ ରହିଯିବେ, ତେବେ ଜଣେ ଯୋଗ୍ୟ ପ୍ରଚାରକ କରି ଆମମାନେ ଆପଣଙ୍କୁ ପ୍ରସ୍ତୁତ କରିଦେବୁ। ସେପରି ଧରଣର ପରାମର୍ଶ ଶୁଣିବା ପାଇଁ ତାଙ୍କ ପାଖରେ ସମୟ ନଥିଲା। ସେହି ଅନନ୍ତ ନିର୍ଜର ଆଡକୁ ଅଗ୍ରସର କରୁଥିବା ପଥ ମଧ୍ୟରେ ସେ ରହିଥିଲେ। ଅହିରୁ ଉର୍ଦ୍ଧ୍ୱରେ ରହିବା ଅଭିପ୍ରାୟରେ ସେ ଏଗୁଡାକୁ ଅତିକ୍ରମ କରି ଆସିଥିଲେ। ଆପଣଙ୍କ ପ୍ରାଣ ମଧ୍ୟରେ ସେ ସ୍ୱର୍ଗର ସ୍ୱାଦକୁ ଲାଭ କରିଥିଲେ, ସେ ତାହାକୁ ସଫଳ କରିସାରିଥିଲେ। ଆଉ ସେମାନେ କହିଥିଲେ, ଆପଣଙ୍କ ମସ୍ତକରୁ ଆପଣଙ୍କ କର୍ତ୍ତାଙ୍କୁ ଯେ ଉଠାଇ ନିଆଯିବ ସେ କଥା ଆପଣଙ୍କୁ ଜଣା ଅଛି କି? ତତ୍ପରେ ଉତ୍ତରରେ ସେ ଯେ କଣ କହିଥିଲେ ତାହାକୁ ଶୁଣନ୍ତୁ। ହଁ, ମୁଁ ତାହା ଜାଣେ, ମାତ୍ର ତୁମେମାନେ ନିରବ ହୋଇ ରୁହ। ଅନ୍ୟ ଅର୍ଥରେ କହିବାକୁ ଗଲେ, ନିଜର ପ୍ରଶ୍ୱାସକୁ ହଟକାଇ ତୁନି ହୋଇ ରୁହ। ଏ ବିଷୟରେ ମୋତେ ଆଉ ଅଧିକ କିଛି କହିବାକୁ ଚେଷ୍ଟା ନ କର। ମୁଁ ଯେ କଣ କରୁଅଛି ସେ କଥାକୁ ମୋତେ କହିବା ପାଇଁ ଆଦୌ ଚେଷ୍ଟା କର ନାହିଁ। ମୁଁ ଯେ କେଉଁ ଯାଉଅଛି, ପୁଣି କାହାର ମୁଁ ଯେ ଅଭିଳାଷୀ ଅଟେ, ସେ କଥାକୁ ମୁଁ ଭଲ ଭାବେ ଜାଣେ। ହେ ଈଶ୍ୱର, ଯେପରି ଧରଣର ବ୍ୟକ୍ତିଗଣଙ୍କୁ ଆମ ମାନଙ୍କୁ ଦାନ କରନ୍ତୁ, ଈଶ୍ୱରଙ୍କ ପ୍ରଶିକ୍ଷିତ ବ୍ୟକ୍ତିଗଣଙ୍କୁ, ଯେଉଁମାନେ କି ଏଆଡୁ ଅସ୍ଥିର ହେବାକୁ କିମ୍ବା ସେ ଆଡୁ ଅସ୍ଥିର ହେବାକୁ ବିଷୟକୁ ଆଦୌ ଜାଣନ୍ତି ନାହିଁ। ମୁଁ ଯେ କେଉଁ ଆଡକୁ ଯାଉଅଛି ସେ କଥା ମୋତେ ଜଣା, ତେଣୁ ଏହା ବିଷୟ ମୋତେ ଅଧିକ କିଛି ବିଷୟକୁ ଆଦୌ କୁହ ନାହିଁ। କେବଳ ତୁନି ହୋଇ ରହିଥାଅ, ମୋତେ ନିରୁତ୍ସାହ କରିବାକୁ ଆଦୌ ଚେଷ୍ଟା କର ନାହିଁ, ଯେହେତୁ ଏହା କୌଣସି ପ୍ରକାରର ଉପକାରକୁ ଆଦୌ କରିବାକୁ ଯାଉ ନାହିଁ। ଆରେ ବା, ଯେଉଁ ଲୋକମାନେ ପ୍ରାର୍ଥନା କରାଯାଇ ସାରିଥିଲେ, ଯେଉଁମାନଙ୍କ ପାଇଁ ପ୍ରାର୍ଥନା କରାଯାଇ ସାରିଥିଲା, ସେମାନେ ସେପରି ଧରଣର ଉତ୍ସାହ ଯଦି ସଂଯୋଜନ କରି ରଖିପାରନ୍ତେ। ଆହେ ଅଦ୍ଭୁତ କର୍ମ ଗୁଡାକ କରିବା ଦିନ ଗୁଡାକ ଯେ ବିତି ସାରିଛି ତାହା ପ୍ରକୃତ ସତ କଥା ନୁହେଁ, ସତ କଥା ନଥିଲା। ଆପଣ ସେପରି ବିଚାର କଲେ ପୁନର୍ବାର ପୀଡିତ ହୋଇ ପଡିଯିବେ। କେବଳ ନୀରବ ହୋଇ ରହନ୍ତୁ, ଏ ବିଷୟ ମୋତେ ଆଦୌ କିଛି କହନ୍ତୁ ନାହିଁ। ମୁଁ ତ ଆଗକୁ ବଢି ଚାଲିଛି, ଉଦ୍ଦୀପନାଟି ଆରମ୍ଭ ହେବାକୁ ଯାଉଛି। ପରମେଶ୍ୱର ଏହାକୁ ପ୍ରତିଜ୍ଞା କରି କହିଅଛନ୍ତି, ହେ ଈଶ୍ୱରଙ୍କ ପୁତ୍ରଗଣ, ଯେ ତୁମେମାନେ ନିର୍ଭୀକ ହୋଇ ସେଠାରେ ରହିଥିବା ବିପଦ ସଂକଳ୍ପ ପରିସ୍ଥିତି ମଧ୍ୟରୁ ବାହାରି ଚାଲି ଆସ, ନିର୍ଭୀକ ହୋଇ ରହିଥାଅ। ପରମେଶ୍ୱରଙ୍କୁ ତାଙ୍କର ବାକ୍ୟର ସହିତରେ ଥାଇ ଆଦରି ନିଅ। ସେ ଯେ ଉର୍ଦ୍ଧକୁ ଗୃହୀତ ହେବାକୁ ଯାଉଛନ୍ତି ସେ କଥା ମୋତେ ଜଣା, ତଥାପି ତାହି ଯେ ସେ ବିଷୟଟି ଯାହା ପାଇଁ ମୁଁ ତତ୍ପର ଅଟେ ଏପରି ନୁହେଁ। ମୋତେ ଆକର୍ଷିତ କରିବା ନିମନ୍ତେ ତୁମମାନେ କୌଣସି ପ୍ରକାର ବିଷୟକୁ ଏହି ସ୍ଥାନରେ ହାସଲ କରିନାହ। ତୁମ୍ଭମାନଙ୍କର ସେହି ସବୁ ସ୍ନାତକୋତ୍ତର ଉପାଧି, ପୁଣି PhD ଉପାଧି, ଆଉ କଳାର ସ୍ନାତକୋତ୍ତର ଉପାଧି, ପୁଣି ଏହିସବୁ ପରି ଅନ୍ୟାନ୍ୟ ଲୋଭାସକ୍ତ ବିଷୟ ମୋତେ ଆଦୌ ସନ୍ତୁଷ୍ଟ କରିନଥାଏ, କେବଳ ତୁନି ହୋଇ ରହିଥାଅ। ଆଚ୍ଛା, ତେବେ ତୁମେ ସେହି ସ୍ଥାନରୁ ଅଲଗା ହୋଇ ଆସିବାକୁ ଯାଉଅଛ। ତେବେ ଭଲ କଥା, ଯଦି ମୁଁ ଫାଟ ସୃଷ୍ଟି କରୁଥାଏ ତେବେ ମୋତେ ଫାଟ ସୃଷ୍ଟି କରିବାକୁ ଛାଡି ଦିଆଯାଉ। ମୁଁ ମୋର ଚଲା ପଥରେ ଅଗ୍ରସର ଅଟେ, ସେ ସେହି ପଥରେ ଅବାଧରେ ଅଗ୍ରସର ହେଉଥିଲେ। ଆପଣ ଏହାକୁ କୌଣସି ପ୍ରକାର ବ୍ୟର୍ଥ କରିପାରନ୍ତି ନାହିଁ। ମୁଁ ଯେ ଏହାକୁ ଆଦୌ ବ୍ୟର୍ଥ କରି ନପାରେ ତାହା ମୋତେ ଜଣା, ତଥାପି ପରମେଶ୍ୱର ମୋତେ ଯେ ସେଠାକୁ ପାର କରି ନେଇଯିବେ ସେଥିରେ ମୁଁ ନିଶ୍ଚିତ, ଯେପରି କହିଥିଲେ। ଭଲ କଥା, ଏଲିଅ ଜର୍ଦ୍ଦନ ଆଡକୁ ଯାଉଅଛନ୍ତି, ମୁଁ ମଧ୍ୟ ତାଙ୍କ ସଙ୍ଗରେ ଯାଉଛି। ପରମେଶ୍ୱର ପ୍ରତ୍ୟେକ ଜୀବନରେ ଜର୍ଦ୍ଦନର ଅନୁଭୂତିକୁ ଆବଶ୍ୟକ କରନ୍ତି। ସୁତରାଂ ଏଲିଅ ପାଖକୁ ଚାଲି ଆସିଥିଲେ, କହିଥିଲେ ବର୍ତ୍ତମାନ ଏଲିସାୟ, ଏଲିଅ ଏଲିସାୟଙ୍କୁ କହିଥିଲେ, ତୁମେ ଜଣେ ଯୁବକ ବ୍ୟକ୍ତି ମାତ୍ର କିମ୍ବା ସେପରି ଧରଣ ଅନ୍ୟ କିଛି ବିଷୟ ଥିଲା, ତତ୍ପରେ ତୁମେ ତ କୌଣସି ବିଦ୍ୟାଳୟ ସୁଦ୍ଧା ବିଦ୍ୟାର୍ଜନ କରିନାହ। ସେହି ପୁରାତନ ଭାବବାଦୀ ଜଣକ ତାଙ୍କୁ ଦୂରେଇ ରଖିବାକୁ ଚେଷ୍ଟା କରୁଥିଲେ। ସେ କହିଥିଲେ, ତୁମେ ତ ଜଣେ ଯୁବକ ବ୍ୟକ୍ତି ମାତ୍ର, ତୁମେ ଅଧିକ କିଛି ବିଦ୍ୟାର୍ଜନ ସୁଦ୍ଧା କରିନାହ, ଯେହେତୁ ତୁମେ କରିନାହ। ଏହା ପ୍ରକୃତ ସେପରି ଏକ ବିଷୟ, ତୁମେ ତ ବ୍ୟାକରଣ ବିଦ୍ୟାଳୟରେ ଆଦୌ ଶିକ୍ଷାଲାଭ କରିନଥିଲ, କେବଳ ଏତିକି ମାତ୍ର କିପରି ଯେ ହଳ ଧରିବାକୁ ହୁଏ ସେ କଥାକୁ ତୁମେ ଜାଣ, ତେଣୁ ଏଠାରେ ଅଟକି ଯିବାଟା ତୁମର ଉଚିତ ହେବ। କଳା ବିଦ୍ୟାରେ ନିଜର ସ୍ନାତକୋତ୍ତର ପାଇବାକୁ ତୁମେ ଚେଷ୍ଟା କରିପାର, ବୁଝନ୍ତି ତ? ତୁମକୁ ଏଠାରେ ଅଟକି ଯିବା ପୁଣି ତୁମର ସ୍ନାତକୋତ୍ତର ଉପାଧିକୁ ଲାଭ କରିବାଟା ତୁମ ପାଇଁ ଭଲ ହେବ, କିନ୍ତୁ ଏଲିଅ ତ ସେପରି ଧରଣ ବ୍ୟକ୍ତି ନୁହନ୍ତି। ସେହି ବ୍ୟକ୍ତି ଜଣକ ଯିଏ କି କଥା ଈଶ୍ୱରଙ୍କୁ ସ୍ପର୍ଶ କରିପାରିଥିଲେ, ତାଙ୍କ ପରେ ଥିବା ଅଭିଷେକକୁ ଓ ତାଙ୍କର ଶକ୍ତିକୁ ଅନୁଭବ କରିଥିଲେ, ସେ ସେପରି ଧରଣ ବ୍ୟକ୍ତି ଆଦୌ ନଥିଲେ। ସେ କହିଥିଲେ, ପରମେଶ୍ୱର ଜୀବିତ ଥିବା ପ୍ରମାଣେ, ପୁଣି ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ, ମୁଁ ଆପଣଙ୍କୁ ଆଦୌ ଛାଡ଼ିବି ନାହିଁ। ତାଙ୍କଠାରେ ଏକ ଉଦ୍ଦେଶ୍ୟ ନିହିତ ହୋଇ ରହିଥିଲା, ସେ ଦର୍ଶନଟିଏ ଲାଭ କରିଥିଲେ, କଣ ଘଟଣା ଯେ ଘଟିବାକୁ ଯାଉଛି ସେ କଥାକୁ ସେ ବୁଝିଥିଲେ। ତତ୍ପରେ ସେମାନେ ଉଭୟ ଜର୍ଦ୍ଦନ ଆଡକୁ ଅଗ୍ରସର କରିଥିଲେ। ଜର୍ଦ୍ଦନର ଅର୍ଥ ମୃତ୍ୟୁ। ସେଠାରେ ସେମାନେ ଉଭୟ ଠିଆ ହେଲେ, ସେ ବୃଦ୍ଧ ବ୍ୟକ୍ତିଟି ଆଉ ସେ ଯୁବକ ବ୍ୟକ୍ତିଟି ଉଭୟ ଠିଆ ହେଲେ। ଏହା ତ ପ୍ରକୃତରେ ଯୀଶୁ ଆଉ ତାଙ୍କର ମଣ୍ଡଳୀକୁ ପ୍ରତିନିଧିତ୍ୱ କରିଥାଏ। ଆଉ ସେଠାରେ ଜର୍ଦ୍ଦନର କୂଳରେ ସେମାନେ ଠିଆ ହେଲେ, ସେହି ସ୍ଥାନରେ ସେ ଉପସ୍ଥିତ। ଯୁଦାର ପର୍ବତମୟ ସ୍ଥାନରୁ ଓହ୍ଲାଇ ଆସୁଅଛନ୍ତି, ଯେପରି ବିରାଟ ପର୍ବତମାଳାରୁ, ସେପରି ଭାବରେ ତର୍ଜନ ଗର୍ଜନ କରୁଥିବା ସ୍ଥାନରୁ ଅଗ୍ରସର ହୋଇ ଆସୁଅଛନ୍ତି। ଆଉ ଏଲିଅ ତାହାଙ୍କର ପୃଷ୍ଠଭାଗରେ ଲଟକି ରହିଥିବା ଧୂସର କେଶ ସହିତ ତାଙ୍କର କ୍ଷୀଣ ଦୃଷ୍ଟିଶକ୍ତି ସମ୍ବଳିତ ଚକ୍ଷୁର ଜର୍ଦ୍ଦନର ଅପରପାର୍ଶ୍ୱକୁ ନିରୀକ୍ଷଣ କରୁଥିଲା। ପୁଣି ସେହି ସବୁ କର୍ମ ତତ୍ପରତାକୁ ଯାହା କିଛି ସେ କରିଥିଲେ ସେ ସବୁକୁ ଏହି ଯୁବକ ଏଲିସାୟ ଧ୍ୟାନର ସହିତ ଲକ୍ଷ୍ୟ କରୁଥିଲେ। ଏକଦା ସେହି ଯୁବକ ଜଣକ ଏକ ଦର୍ଶନକୁ ଧ୍ୟାନର ସହିତ ଦେଖୁଥିଲେ, ପରମେଶ୍ୱରଙ୍କ ଇଚ୍ଛାକୁ କାର୍ଯ୍ୟକାରୀ କରିବା ନିମନ୍ତେ ସେପରି କରୁଥିଲେ। ଅନ୍ୟ ଜଣକ ଅର୍ଥାତ୍ ଏଲିଅ ପୂର୍ଗୀୟ ଗ୍ରହ ଆଡକୁ ଅଗ୍ରସର ହେଉଥିଲେ। ସେମାନେ ଉଭୟ ଜର୍ଦ୍ଦନ ନଦୀର କୂଳରେ ଉପସ୍ଥିତ ଥିଲେ। ଏଲିସାୟ ତାଙ୍କ ନିମନ୍ତେ ତ ସେ ତ ସ୍ୱର୍ଗୀୟ ଗ୍ରହକୁ ଯାଉଥିଲେ। ଏଲିୟଙ୍କ ଜୀବନ ଏକ ତିକ୍ତତାର ଅନୁଭୂତି ମଧ୍ୟ ଦେଇ ଅଗ୍ରସର କରିଥିଲା। ସେଠାରେ ସ୍ଥିତ ସେହି ନାରୀ ଜଣକ ପ୍ରଚାରିକା ଜଣକ ଅର୍ଥାତ୍ ଇସାବେଲ ଆଉ ଆହାବ ତାଙ୍କୁ ଅଗ୍ରସର ହେବାକୁ ଏକ ଦୁଷ୍କର କଷ୍ଟପୂର୍ଣ୍ଣ ପଥପରକୁ ଘେନି ଆସିଥିଲେ। ଆଉ ସେହି ବାଧା ସମ୍ବଳିତ ଜୀବନ ଗୁଡାକ ପୁଣି ସେହି ସବୁ ବିଷୟ ଯାହାକି ସେ ଲାଭ କରିଥିଲେ ସେସବୁ ତାହାରି ମଧ୍ୟ ଦେଇ ଅଗ୍ରସର କରିଥିଲା। ଏଲିୟ ଭୀଷଣ ରୂପେ ଥକି ସାରିଥିଲେ। ସେ ବୁଝିଥିଲେ ଯେ ସେ ଏକ ଉତ୍ତମ ଯୁଦ୍ଧକୁ ଲଢି ସାରିଛନ୍ତି, ପୁଣି ସେ ନିଜର କର୍ତ୍ତବ୍ୟକୁ ଶେଷ କରିସାରିଛନ୍ତି। ଜର୍ଦ୍ଦନ ଠିକ ପରପାଳିରେ ତାଙ୍କ ବିଶ୍ରାମ ସ୍ଥଳଟି ନିର୍ମିତ ହୋଇସାରିଥିଲା। ତଥାପି ଯେଉଁ ଆତ୍ମା ତାଙ୍କ ଉପରେ ଅଧିଷ୍ଠାନ କରି ରହିଥିଲେ ତାହାଙ୍କୁ ଇଲିସାୟ ଲକ୍ଷ୍ୟ ସହିତ ଚାହିଁ ରହିଥିଲେ। ସୁତରାଂ ଆପଣମାନେ ଯଦି ଲକ୍ଷ୍ୟ କରନ୍ତି, ପ୍ରତ୍ୟେକ ବିଶ୍ୱାସୀ ଆପଣମାନେ ଏକ ନିରୂପିତ ସ୍ଥାନକୁ ଆସି ଯେତେବେଳେ ପହଞ୍ଚିଥାନ୍ତି, ଯେଉଁ ସ୍ଥାନରେ ଆପଣମାନଙ୍କୁ ନିଶ୍ଚିତ ରୂପେ ବିକ୍ରୟ ହେବାକୁ ପଡିଥାଏ, ଆପଣମାନଙ୍କ ଚରଣକୁ ଜର୍ଦ୍ଦନର ଶୀତଳ ଜଳ ଯେ ଶୀତଳ ଢେଉ ଗୁଡାକ ଯେ ସ୍ପର୍ଶ କରନ୍ତି, ମୃତ୍ୟୁ ଆପଣମାନଙ୍କର ସନ୍ନିକଟବର୍ତ୍ତୀ ହୋଇଥାଏ, ସେ ବିଷୟକୁ ଆପଣମାନେ ଅନୁଭବ କରିବେ। ଆପଣମାନେ ପାର ହେବାକୁ ଯାଉଛନ୍ତି କି, କିମ୍ବା ଆପଣମାନେ ସ୍ଥଗିତ ହେବାକୁ ଯତ୍ନ କରୁଛନ୍ତି କି, ଏହା ତଦ୍ୱାରା ନିରୂପିତ ହୋଇଥାଏ। ଜର୍ଦ୍ଦନ ପୃଥକୀକୃତ କରୁଅଛି, ତାହା ପରସ୍ପର ଠାରୁ ଅଲଗା କରୁଅଛି। ପଛରେ ସେହି ପର୍ବତମାଳ ଉପରେ ସେଠାରେ ସ୍ଥିତ ପ୍ରଚାରକ ଠିଆ ହୋଇ ରହିଛନ୍ତି, ଆଉ ଏଲିସାଙ୍କ ଆଡକୁ ଚାହିଁ ଚିତ୍କାର କରିବା ଲାଗିଛନ୍ତି। ପୁଣି କହୁଛନ୍ତି, ଆପଣଙ୍କୁ ସେ ପାରକୁ ନ ଯିବାଟା ଉତ୍ତମ ହେବ, ବିବେକୀର ପରିଚୟ ହେବ, ଆପଣ ପାର କରି ଏହି ସ୍ଥାନକୁ ପୁଣି ଫେରି ଆସିବାକୁ ପଡିବ। ଆପଣ ସେମାନଙ୍କଠାରୁ ସେ ପ୍ରକାର ଧରଣର ବିଷୟକୁ ଶୁଣନ୍ତି, ଆଜି ମଧ୍ୟ ସେପରି ଧରଣର ଏକ ମନ୍ତବ୍ୟକୁ ଶୁଣିଥାନ୍ତି। ମାତ୍ର ଏଲିସାୟ ଏପରି କହିଥିଲେ, ଈଶ୍ୱର ଯଦି ଈଶ୍ୱର ହିଁ ଅଟନ୍ତି, ପୁଣି ସେଇ ଜଣଙ୍କ ତାଙ୍କ ଯଦି ଭାବାଦୀ ଅଟନ୍ତି, ତେବେ ତ ମୋତେ ତାଙ୍କର ସ୍ଥାନକୁ ଅବଶ୍ୟ ଲାଭ କରିବାକୁ ହିଁ ଅଛି, ପୁଣି ଏହାକୁ ସେପରି ଭାବରେ କରିବା ପାଇଁ ମୋତେ ତାଙ୍କରି ଆତ୍ମାଙ୍କର ଆବଶ୍ୟକ ରହିଛି। ମୁଁ ସେମାନଙ୍କ ବିଦ୍ୟାଳୟର ଶିକ୍ଷାକୁ ଆଦୌ ଆବଶ୍ୟକ କରେ ନାହିଁ, କାରଣ ସେମାନଙ୍କର ବିଦ୍ୟାଳୟଟି ଯଦି ଏହାକୁ କରିପାରିଥାନ୍ତା, ତେବେ ତ ସେମାନେ ତାଙ୍କର ସ୍ଥାନଟିକୁ ହାସଲ କରିପାରିଥାନ୍ତେ। କିନ୍ତୁ ଏହାକୁ ସେପରି ଭାବରେ ସମ୍ପନ୍ନ କରିବା ନିମନ୍ତେ ଈଶ୍ୱର ମୋତେ ଆହ୍ୱାନ ଦେଇଥିଲେ, ତେଣୁ ମୁଁ ତାଙ୍କରି ଆତ୍ମାଙ୍କୁ ଆବଶ୍ୟକ କରେ। ମଣ୍ଡଳୀ ଗୁଡାକର ସକଳ ବିଦ୍ୟାଳୟ ଏହି ସ୍ଥାନଟିକୁ ଯଦି ଗ୍ରହଣ କରିଥାନ୍ତେ, ପୁଣି ଯୀଶୁ ପ୍ରଦାନ କରିଥିବା ଶକ୍ତିର ଯଦି ଅଧିକାରୀ ହୋଇଥାନ୍ତେ, ତେବେ ତ ମେଥଡିଷ୍ଟ, ବ୍ୟାପ୍ଟିଷ୍ଟ, କ୍ୟାଥୋଲିକ, ପ୍ରେସବିଟେରିଆନ ଇତ୍ୟାଦି ଏହାକୁ ବହୁ ବର୍ଷ ପୂର୍ବେ ହାସଲ କରି ସାରିଥାନ୍ତେ। ମାତ୍ର ଏହା ତ ତାହାକୁ ସେପରି ଭାବରେ ଆଦୌ ସଫଳ କରିନଥାଏ। ଯୀଶୁଖ୍ରୀଷ୍ଟଙ୍କ ଆତ୍ମାଙ୍କୁ ଧାରଣ କରି ରହନ୍ତୁ, ତତ୍ପରେ ଆପଣମାନେ ଜର୍ଦ୍ଦନକୁ ପାର କରିଯିବେ, ଏହାର ପଛରେ ରହିଥିବା ସକଳ ସଂସ୍ଥାକୁ ପାର କରିଯିବେ, ପ୍ରତ୍ୟେକ ପ୍ରତିବାଧାକୁ ପାର କରିଯିବେ, ଆଉ ଈଶ୍ୱରଙ୍କ ସହିତ ଅକେଲା ହୋଇ ଦଣ୍ଡାୟମାନ ହୋଇ ରହିଥିବେ। ସୁତରାଂ ତାଙ୍କ ସହିତ ସେ ଜର୍ଦ୍ଦନ ତୀରରେ ଠିଆ ହୋଇ ରହିଥିଲେ। ଏଲିୟ ସେ ଦିଗ ଆଡକୁ ଚାହିଁ ରହିଥିଲେ, ସେଠାରେ ଯେ କିଛି ବିଷୟ ରହିଛି ତାହାକୁ ଜାଣିଥିବାରୁ, ପୁଣି ସେଠାରେ ଈଶ୍ୱର ଯେ ତାଙ୍କ ସହିତ ଭେଟ କରିବେ ଏହାକୁ ସେ ବୁଝିଥିଲେ। ଆଉ ସେ ନିଜର ଉତ୍ତରିଆ ବସ୍ତ୍ରକୁ କାଢି ପକାଇଲେ, ପୁଣି ସେ ଯୁବକ ବ୍ୟକ୍ତିଙ୍କ ଆଡକୁ ଭଲ କରି ଚାହିଁଲେ, ତତ୍ପରେ ସେ ଜର୍ଦ୍ଦନ ନଦୀକୁ ଆଘାତ କଲେ। ଆଉ ସେ ଯେତେବେଳେ ସେପରି କରିଥିଲେ, ଜର୍ଦ୍ଦନ ନଦୀ ଦୁଇ ଭାଗରେ ବିଭକ୍ତ ହୋଇଗଲା, ଆଉ ସେମାନେ ଉଭୟ ଶୁଷ୍କ ପଥ ଦେଇ ପାର ହୋଇଗଲେ। ପଥଟିକୁ ଉନ୍ମୁକ୍ତ କରିବା ନିମନ୍ତେ ଆପଣଙ୍କ ପାଖରେ ଯେପରି କିଛି ସାଧନ ଯଦି ରହିଥାଏ, ତେବେ ତ ଜର୍ଦ୍ଦନ ନଦୀ ଯେ ଆଦୌ ମନ୍ଦ ନୁହେଁ ସେ ବିଷୟକୁ ଲକ୍ଷ୍ୟ କରନ୍ତୁ। ଆରେ ହେ, ସେମାନେ ଉଭୟ ଅନ୍ୟ ପାର୍ଶ୍ୱରେ ଯେତେବେଳେ ପହଞ୍ଚିଗଲେ, ପ୍ରତ୍ୟେକ ବୁଦାରେ ଏକ ଅଶ୍ୱ ପୁଣି ଏକ ରଥକୁ ବନ୍ଧା ହୋଇଥିବାର ଦେଖିବାକୁ ମିଳିଥିଲା। ରାଜାମାନଙ୍କ ରାଜା ଏଲିୟଙ୍କୁ ଉର୍ଦ୍ଧସ୍ଥ ଗୃହକୁ ପାଛୋଟି ଦେବାକୁ ଜଣେ ମାର୍ଗଦର୍ଶକ ଆଉ ସାହାଯ୍ୟକାରୀଙ୍କୁ ପ୍ରେରଣ କରିଥିଲେ। ଏଲିୟଙ୍କ ନିମନ୍ତେ ସବୁକିଛି ବିଷୟର ଏହା ପରିସମାପ୍ତିର ଅବସ୍ଥା ଥିଲା। ସେ ଏହାର ସବୁକିଛି ବିଷୟକୁ ହାସଲ କରିସାରିଥିଲେ। ସେଠାରେ ସେ ଲୋକମାନଙ୍କ ସହିତ 80 ବର୍ଷରୁ କିଛି ଅଧିକ ସମୟ ଧରି ଯୁଦ୍ଧ କରି ଚାଲିଥିଲେ। ତତ୍ପରେ ସେହି ଅବସ୍ଥାରେ ଥିବା ଅବସରରେ ଅତ୍ୟଧିକ କ୍ଷୁଧା ଆଉ ଯନ୍ତ୍ରଣାରେ ଗତି କରି ଚାଲିଥିଲେ, ଆଉ ସେପରି ଧରଣ ବିଭିନ୍ନ ସମସ୍ୟାରେ ପୀଡିତ ହୋଇ ରହିଥିଲେ। ସେ ତ ସ୍ୱର୍ଗୀୟ ଗ୍ରହକୁ ଯିବା ପାଇଁ ପ୍ରସ୍ତୁତ ହୋଇସାରିଥିଲେ, ଆଉ ସେ ଇଲିସାଙ୍କ ଆଡକୁ ଚାହିଁ ଦେଖିଥିଲେ, ପୁଣି ଦର୍ଶନଟିଏ ଦେଖିବାକୁ ଇଲିସାୟ ଇଚ୍ଛା କରିଥିଲେ। ଆରେ ବା, ସେହି ସ୍ଥାନରେ ସେ ସବୁକିଛି ଶିକ୍ଷା ବିଷୟକୁ ଲାଭ କରିଥିଲେ, ଯେପରିକି ସେହି ସ୍ଥାନରେ ସେ ତାହାକୁ ସ୍ଥଗିତ କରିଦେଇ ପାରନ୍ତି, ସେମାନେ କୌଣସି ସ୍ଥାନରେ ଉପସ୍ଥିତ ହୋଇପାରୁନଥିଲେ। ପରମେଶ୍ୱର ଆପଣ ନିରୂପିତ ଉପାୟରେ ତାହାଙ୍କୁ ପ୍ରଶିକ୍ଷଣ ଦେବାକୁ ଯାଉଥିଲେ। ତେଣୁ ସେ ଯେତେବେଳେ ସେହି ଆଡ଼କୁ ଚାହିଁ ଦେଖିଥିଲେ ଏପରି ଲାଗୁଥିଲା ଯେପରିକି ପ୍ରତ୍ୟେକ ବୁଦା ବନ୍ଧନ ଯୁକ୍ତ ଅବସ୍ଥାରେ ଥିଲେ। ସେହି ସବୁ ରଥରେ ଅଗ୍ନିମୟ ରଥରେ ପୁଣି ପ୍ରଜ୍ଜଳିତ ଅଶ୍ୱରେ ବନ୍ଧନ ଯୁକ୍ତ ଅବସ୍ଥାରେ ଥିଲେ। ଏହା ଇଲିସାଙ୍କ ପ୍ରତି କିଛି ବିଶେଷ ଧରଣ ବିଷୟକୁ ସୃଷ୍ଟି କରିଥିଲା। ସେ ଦର୍ଶନଟିଏ ଦେଖିଥିଲେ, ହେ ଭାଇ ହଁ ତାହା ହିଁ ଅଟେ। ଆଉ ପରମେଶ୍ୱର ଏଲିଅଙ୍କୁ ଯେତେବେଳେ ଉର୍ଦ୍ଧକୁ ଉଠାଇ ନେଲେ, ସେ ତତ୍ପରେ ଦୁଇଗୁଣା ଶକ୍ତିକୁ ହାସଲ କରି ଫେରି ଆସିଲେ। ତାଙ୍କ ଆତ୍ମାର ଦୁଇଗୁଣା ଅଧିକ ଅଂଶ ଅଧିକାରୀ ହୋଇ ଫେରି ଆସିଲେ। ତତ୍ପରେ ଯାଇ ସେ ଏକ ଉଦ୍ଦୀପନା ନିମନ୍ତେ ପ୍ରସ୍ତୁତ ହୋଇପାରିଥିଲେ। ତତ୍ପରେ ସେ ବ୍ୟକ୍ତିଙ୍କୁ ଲକ୍ଷ୍ୟ କରନ୍ତୁ, ପୂର୍ବେ ସେ ଜଣେ କୃଷକ ମାତ୍ର ଥିଲେ, ପରମେଶ୍ୱର ତାଙ୍କର ନାମକୁ ଅମର କରିଦେଇଥିଲେ। ସେହି ଭାବାଦିଗଣ ଯେଉଁମାନେ ତାଙ୍କ ଚତୁଃପାର୍ଶ୍ୱରେ ତାଙ୍କୁ ଘେରି ରହିଥିଲେ, ସେମାନେ ତାଙ୍କୁ ଦେଖିଥିଲେ ଆଉ ତାଙ୍କ ଚରଣତରେ ସେମାନଙ୍କୁ ନତମସ୍ତକ ହେବାକୁ ପଡିଥିଲା, ଯେହେତୁ ଆପଣା ଉପରେ ସେ ଈଶ୍ୱରଙ୍କ ଶକ୍ତିକୁ ଲାଭ କରି ରହିଥିଲେ। ଏପରି ଏକ ସମୟ ଯଥାଶୀଘ୍ର ଉପସ୍ଥିତ ହେବାକୁ ଯାଉଅଛି, ଯେତେବେଳେ ପରମେଶ୍ୱର ତାଙ୍କ ସେହି ପ୍ରତ୍ୟେକ ପୁରୁଷ ଓ ସ୍ତ୍ରୀମାନଙ୍କ ଚରଣ ତଳେ ଜଗତକୁ ଅବନତ କରାଇବେ। ଯେଉଁମାନେ ସଙ୍କଟର ଅବସ୍ଥା ମଧ୍ୟରେ ଗତି କରିଥିଲେ ଆଉ ଜର୍ଦ୍ଦନକୁ ତଦ୍ୱାରା ପାର କରିଥିଲେ, ପୁଣି ସେହି ସବୁ ବିଷୟରୁ ପୃଥକ ହୋଇ ରହିଥିଲେ, ସକଳ ପ୍ରକାରର କୁକର୍ମରୁ, ଜଗତର ସକଳ ପ୍ରକାରର ବିଷୟରୁ ପୃଥକ ହୋଇ ରହିଥିଲେ। ହେ ଭାଇ ଆଉ ଭଉଣୀ, ଆଜି ରାତିରେ ଆପଣମାନେ ଯାହା କିଛି ବିଷୟକୁ ବିଚାର କରନ୍ତି, ଯାହା କିଛି କାର୍ଯ୍ୟ ଆପଣମାନେ କରିଥାନ୍ତି, ଆପଣମାନେ ଈଶ୍ୱରଙ୍କ ସହିତ ମୃତ୍ୟୁର ଜର୍ଦ୍ଦନକୁ ପାର କରିଥାନ୍ତି। ସେହି ସ୍ଥାନକୁ ପାର କରି ଯାଆନ୍ତୁ ଆଉ ପୃଥକ ହେଉନ୍ତୁ, ଜଗତକୁ ପଛରେ ପରିତ୍ୟାଗ କରନ୍ତୁ। ଆପଣଙ୍କର ସେବା ନିମନ୍ତେ ପରମେଶ୍ୱର ଆପଣମାନଙ୍କୁ ପ୍ରସ୍ତୁତ କରନ୍ତୁ। ଏହିପରି ଏକ ଉଦ୍ଦୀପନାର ପରବର୍ତ୍ତୀ ଏକ ସମୟରେ ଆମେ ବାସ କରୁଅଛୁ, ତଥାପି ଈଶ୍ୱର ଅନ୍ୱେଷଣ କରୁଅଛନ୍ତି, ହୃଦୟ ଗୁଡାକୁ ଲାଭ କରିବାକୁ ଯତ୍ନ କରୁଅଛନ୍ତି। ଲକ୍ଷ୍ୟ କରନ୍ତୁ ଯେ ପାଉଲ ନାମଧାରୀ ଜଣେ ବ୍ୟକ୍ତିଙ୍କୁ ପାଇଥିଲେ, ତାହେ ଜଣେ ସ୍ୱନିର୍ଭରଶୀଳ ଖାଲି ଥିଲେ, ତଥାପି ତାଙ୍କ ଜଣେ ଅନୁଚର କରିବା ପୂର୍ବେ ସେ ତାହାଙ୍କୁ ସେପରି ସ୍ଥାନରୁ କାର୍ଯ୍ୟ କରିବାକୁ ସୁଯୋଗ ଦେଇଥିଲେ। ସେ ଯେ କଣ କରିଥିଲେ ସେ ବିଷୟକୁ ଲକ୍ଷ୍ୟ କରନ୍ତୁ, ପ୍ରତ୍ୟେକ ବ୍ୟକ୍ତିଙ୍କ ନିମନ୍ତେ ବିଗତ ସକଳ ଯୁଗରେ ସେ ଯେ କଣ କରିଥିଲେ ତାହାକୁ ଲକ୍ଷ୍ୟ କରନ୍ତୁ। ତାଙ୍କୁ ପାଉଲଙ୍କୁ ଗ୍ରହଣ କରିବାକୁ ପଡିଥିଲା, ସେମାନଙ୍କୁ ଗ୍ରହଣ କରିବାକୁ ପଡିଥିଲା, ପୁଣି ସେମାନଙ୍କ ମଧ୍ୟରୁ ଥିଓଲୋଜିର ସମସ୍ତ ଜ୍ଞାନକୁ କାଢି ପକାଇବାକୁ ପଡିଥିଲା। ପୁଣି ପାଉଲ ସେ ଯଥାଶୀଘ୍ର ଦର୍ଶନଟିଏ ଦେଖିଲା ଉତ୍ତାରେ ଜେରୁସାଲେମ ଫେରି ଯାଇନଥିଲେ, ପୁଣି ଇସ୍ରାଏଲ ମଧ୍ୟରେ ଜଣାଶୁଣା ମାନ୍ୟଗଣ୍ୟ ସେହି ନାମଜାଦା ଶିକ୍ଷକ ଗମଲିଅଙ୍କ ନିକଟକୁ ସେ ଫେରି ଯାଇନଥିଲେ, ଯାହାଙ୍କ ଚରଣରେ ସେ ବସି ବିଦ୍ୟାଧ୍ୟୟନ କରିଥିଲେ। ତାଙ୍କ ସହିତ ପରାମର୍ଶ କରିବା ପାଇଁ ସେ ତାଙ୍କ ପାଖକୁ ପୁନର୍ବାର ଫେରି ଯାଇନଥିଲେ। ଏପରି କାହିଁକି 14 ବର୍ଷ ଉତ୍ତାରେ ଏପରିକି ସେ ଜେରୁସାଲେମକୁ ଫେରି ନଥିଲେ, ମାତ୍ର ପ୍ରାର୍ଥନାର ଉପାସନା ଯୋଗ୍ୟ ଏକ ସ୍ଥାନକୁ ଅର୍ଥାତ୍ ସେ ମିଶରକୁ ଯାଇଥିଲେ। ସେହି ସ୍ଥାନରେ ଅବସ୍ଥାନ କାଳରେ ନୂତନ ନିୟମର ଏକାଧିକ ପୁସ୍ତକକୁ ଲେଖିବା ନିମନ୍ତେ ପରମେଶ୍ୱର ତାହାଙ୍କୁ ଯୋଗ୍ୟ କରି ପ୍ରସ୍ତୁତ କରିଥିଲେ। ବୁଝନ୍ତି ତ, ଈଶ୍ୱର ସେ ଯୋଗ୍ୟବନ୍ତ ଲୋକମାନଙ୍କର ଅନ୍ୱେଷଣ କରୁଛନ୍ତି। ଏହି ନିୟମର ପୁସ୍ତକକୁ ଲେଖିବା ନିମନ୍ତେ ସେ କୌଣସି ଏକ ବ୍ୟକ୍ତିଙ୍କୁ ଆବଶ୍ୟକ କରିଥିଲେ, ପୁଣି ତାଙ୍କର ଯୋଗ୍ୟତାକୁ ଆବଶ୍ୟକ କରିଥିଲେ, ସୁତରାଂ ସେ ପାଉଲଙ୍କୁ ମନୋନୀତ କରିଥିଲେ। ତତ୍ପରେ ତାଙ୍କ ମଧ୍ୟରୁ ଥିଓଲୋଜିର ସମସ୍ତ ଜ୍ଞାନ କୌଶଳକୁ ତାଙ୍କୁ କାଢି ପକାଇବାକୁ ପଡିଥିଲା। ତେଣୁ ପାଉଲ ପରି କହିଥିଲେ, ଖ୍ରୀଷ୍ଟଙ୍କ ବିଷୟରେ ଜ୍ଞାନ ଅର୍ଜନ କରିବା ନିମନ୍ତେ ପୂର୍ବରୁ ଶିଖିଥିବା ସମସ୍ତ ଜ୍ଞାନ କୌଶଳକୁ ତାଙ୍କୁ ପରିତ୍ୟାଗ କରିବାକୁ ପଡିଥିଲା। ଆଜିକାଲି ଜଗତକୁ ଆମମାନ ମଧ୍ୟରୁ କାଢି ପକାଇ ଆମମାନଙ୍କୁ ଶୂନ୍ୟ କରିବା ନିମନ୍ତେ ଈଶ୍ୱର ଚେଷ୍ଟା କରୁଅଛନ୍ତି, ପୁଣି ଆମମାନଙ୍କୁ ସ୍ୱୟଂରୁ ଖାଲି ହୋଇଯିବା ନିମନ୍ତେ ସାହାଯ୍ୟ କରୁଅଛନ୍ତି, ଆଉ ଆମମାନଙ୍କୁ ନିର୍ଭୀକ ପୁରୁଷଗଣ ପୁଣି ସ୍ତ୍ରୀଗଣ କରି ପ୍ରସ୍ତୁତ କରୁଅଛନ୍ତି, ଯେଉଁମାନେ ଈଶ୍ୱରଙ୍କୁ ସ୍ନେହ କରନ୍ତି, ପୁଣି ଈଶ୍ୱରଙ୍କ ସହିତ ବାସ କରି ରହିବେ, ଆଉ ପୃଥକ କରୁଥିବା ଜର୍ଦ୍ଦନକୁ ପାର କରିଯିବେ, ଯେପରିକି ତାଙ୍କ ମହିମା ନିମନ୍ତେ ସେ ଆମମାନଙ୍କୁ ବ୍ୟବହାର କରିପାରନ୍ତି। ଏହା ଏପରି ଏକ ଘଡ଼ି ଅଟେ ଯାହା ପାଇଁ ଆପଣମାନେ ଯେ ବିଶେଷ କରି ଚିନ୍ତା କରନ୍ତୁ ଏପରି ମୁଁ ଚାହେଁ। ତତ୍ପରେ ସେହି ସ୍ଥାନକୁ ଆପଣମାନେ ଯଦି କଦାପି ଆସିନାହାନ୍ତି, ଏହି ସୀମାବର୍ତ୍ତୀ ସ୍ଥାନକୁ ଆପଣମାନେ ଯଦି ଆଦୌ ପାର କରିନାହାନ୍ତି, ଯେଉଁ ସ୍ଥାନରେ ଆପଣମାନେ ଉପସ୍ଥିତ ହୋଇ ତଥାପି କହିଥାନ୍ତି, ଭଲ କଥା, ମୋର ମାତା କୌଣସି ଏକ ନିର୍ଦ୍ଦିଷ୍ଟ ମଣ୍ଡଳୀ ସହିତ ସମ୍ପର୍କ ସ୍ଥାପନ କରି ରହିଥିଲେ, ତାହା ତ ଉତ୍ତମ ବିଷୟ ନିଶ୍ଚିତ, ତାହା ଆପଣଙ୍କ ସ୍ଥାନକୁ ଗ୍ରହଣ କରିନଥାଏ। ବୁଝନ୍ତି ତ, ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ରହିବା ନିମନ୍ତେ ଏତେବେଳେ ପରମେଶ୍ୱର ପୁରୁଷଗଣ ପୁଣି ସ୍ତ୍ରୀଗଣଙ୍କୁ ଆହ୍ୱାନ କରୁଅଛନ୍ତି, ସେମାନଙ୍କୁ ଗିଲଗଲ ଆଡ଼କୁ ଯିବା ପାଇଁ କିମ୍ବା ଜିରିହ ଆଡ଼କୁ ଯିବା ପାଇଁ କିମ୍ବା ବୈଥଲକୁ ଯିବା ପାଇଁ ଡାକୁ ନାହାନ୍ତି, ସେ ଅଟନ୍ତି, ସେଗୁଡାକ ନାଶ ହୋଇଯିବେ, ମାତ୍ର ଜର୍ଦ୍ଦନକୁ ପାର କରିବା ନିମନ୍ତେ ସେ ସେମାନଙ୍କୁ ଆହ୍ୱାନ କରୁଅଛନ୍ତି। ତେବେ ଯାଇ ସେମାନଙ୍କୁ ତାଙ୍କର ନିଜର ଶକ୍ତିଯୁକ୍ତ ବିଦ୍ୟାଳୟରୁ ପ୍ରଶିକ୍ଷିତ କରାଇ କାଢି ଆଣିବେ, ପୁଣି ସେମାନଙ୍କୁ ପ୍ରସ୍ତୁତ କରିବେ ଓ ଗଢିବେ। ଦେଖନ୍ତୁ ଠିକ ଏହି ସ୍ଥାନରେ ବର୍ତ୍ତମାନ ସେ କିପରି କାର୍ଯ୍ୟ କରୁଅଛନ୍ତି, ଆପଣା ପୁତ୍ରଙ୍କର ଆତ୍ମାଙ୍କୁ ପ୍ରେରଣ କରୁଅଛନ୍ତି। ଯେ ପ୍ରକାର ଶକ୍ତିର କାର୍ଯ୍ୟକୁ ଏହି ଜଗତ ବିଗତ 2000 ବର୍ଷ ଧରି ଆଦୌ ଦେଖିନଥିଲା, ସେହି ସବୁ ଚିହ୍ନକୁ ପୁଣି ଅଦ୍ଭୁତ କର୍ମଗୁଡାକୁ ପୁଣି ଆଶ୍ଚର୍ଯ୍ୟଜନକ ଶକ୍ତିର କାର୍ଯ୍ୟକୁ ସେ ଏତେବେଳେ ସମ୍ପନ୍ନ କରୁଅଛନ୍ତି। ବୈଜ୍ଞାନିକ ବୁଦ୍ଧି ସମ୍ପନ୍ନ ଜଗତଟି ଏହାର ଆଲୋକ ଚିତ୍ରକୁ ଉଠାଇଅଛି। ଅଗ୍ନିସ୍ତମ୍ଭର ପୁଣି ଈଶ୍ୱରଙ୍କ ଦୂତଙ୍କର ଅବସ୍ଥାନର ଆଲୋକ ଚିତ୍ର ଗୁଡାକୁ ଉଠାଇଛି। ୱାଶିଂଟନ ଡିସିର କାନ୍ଥରେ ଆଜିର ରାତ୍ରିକାଳ ସୁଦ୍ଧା ସେଗୁଡାକ ଝୁଲୁଛି, ଆଧ୍ୟାତ୍ମିକ କଳାର ପ୍ରକୋଷ୍ଠ ମଧ୍ୟରେ ଝୁଲୁଅଛି। ଏକମାତ୍ର ଅଲୌକିକ ବ୍ୟକ୍ତିତ୍ୱର ପରିଚୟ ଯାହାକି ବୈଜ୍ଞାନିକ ପରୀକ୍ଷଣ ଦ୍ୱାରା ପ୍ରମାଣିତ ହୋଇଛି, ଆଲୋକ ଚିତ୍ରଟିରେ ଉଠାଯାଇଥିବା ପ୍ରମାଣକୁ ସିଦ୍ଧ କରିଛି। ସେ ତ ଆପଣ ସେହି ସମାନ ଚିହ୍ନ ଗୁଡାକୁ ପୁଣି ଆଶ୍ଚର୍ଯ୍ୟକ୍ରମ ଗୁଡାକୁ ପରିଚିତ କରାନ୍ତି। ଏହା କିପରି ଧରଣର ବିଷୟ? ଏହା ତ ଜର୍ଜନକୁ ପାର କରୁଥିବାର ଏକ ପରିଚୟ ଅଟେ। ପରମେଶ୍ୱରଙ୍କ ସହିତ ନିରଳରେ ରହନ୍ତୁ, ତାଙ୍କ ନିଜସ୍ୱ ଶୁଦ୍ଧିକରଣ ଉପାୟ ମଧ୍ୟରେ ଆପଣଙ୍କୁ ଅବସ୍ଥିତ କରାନ୍ତୁ, ସେହି ଶ୍ରେଷ୍ଠତମ କୁମ୍ଭକାରଙ୍କ ଚକ ଉପରେ ଅବସ୍ଥାନ କରନ୍ତୁ, ପୁଣି ଆପଣଙ୍କୁ ଭାଙ୍ଗି ପ୍ରସ୍ତୁତ କରିବା ନିମନ୍ତେ ତାଙ୍କୁ ସୁଯୋଗ ଦିଅନ୍ତୁ। ଆଜି ରାତିରେ ଆମେ ପ୍ରାର୍ଥନା କରିବାର ଅବସର ମଧ୍ୟରେ ଯେତେବେଳେ ପଦାର୍ପଣ କରିଥାଉ, ପୁଣି ସ୍ଥାନଟିର ଆଡ଼କୁ ଯେତେବେଳେ ଅଗ୍ରସର କରୁଛୁ, ଠିକ୍ ସେହି ସମୟରେ ତାଙ୍କ ଚକ ଉପରେ ଆପଣ ଆପଣଙ୍କୁ ଥୋଇ ଦିଅନ୍ତୁ। ପୁଣି କୁହନ୍ତୁ, ହେ ପ୍ରଭୁ, ମୁଁ ଏଇଠାରେ ଉପସ୍ଥିତ ଅଛି, ମୋତେ ଭାଙ୍ଗନ୍ତୁ, ପୁଣି ଆପଣ ନିଜସ୍ୱ ଢାଞ୍ଚାରେ ମୋତେ ପ୍ରସ୍ତୁତ କରନ୍ତୁ, ତତ୍ପରେ ଈଶ୍ୱର ଏହାକୁ ସଫଳ କରିବେ। ପ୍ରାର୍ଥନାର କେତେକ ଶବ୍ଦକୁ ପ୍ରକାଶ କରି କହିବା ନିମନ୍ତେ ପୁଣି କିଛି କ୍ଷଣ ପାଇଁ ଆମମାନେ ନିଜ ନିଜର ମସ୍ତକୁ ଯେତେବେଳେ ଅବନତ କରିଥାଉ, ପ୍ରାର୍ଥନା ପୂର୍ବେ ବାହାରେ ଆ ଭିତରେ ଉପସ୍ଥିତ ଥିବା ଲୋକମାନଙ୍କୁ ମୁଁ ଏହା ପଚାରିବାକୁ ଇଚ୍ଛା କରିବି। ଏଠାରେ ଉପସ୍ଥିତ ଥିବା କେତେଜଣ ସଜ୍ଜନ ବ୍ୟକ୍ତି ଜର୍ଦ୍ଦନ ପର୍ଯ୍ୟନ୍ତ ଯୀଶୁଙ୍କ ସହିତ ଯାତ୍ରା କରିବାକୁ ବିଶ୍ୱସ୍ତର ସହିତ ଆଗ୍ରହ ପ୍ରକାଶ କରିବେ, ଆଜି ରାତିରେ ସେପରି କରିବେ, ପୁଣି ସେହି ସ୍ଥାନରୁ ଅନ୍ୟ ପାରକୁ ଅତିକ୍ରମ କରି ଚାଲିଯିବେ, ଯେଉଁ ସ୍ଥାନରେ ଆପଣମାନେ ଦର୍ଶନଟିଏ ଦେଖିପାରନ୍ତି, ପୁଣି ପ୍ରଭୁ ପ୍ରକୃତରେ କଣ ଅର୍ଥ ପ୍ରକାଶ କରିଥାନ୍ତି ତାହାକୁ ଲକ୍ଷ୍ୟ କରିପାରନ୍ତି। ଆପଣମାନେ ନିଜ ନିଜର ହସ୍ତକୁ ଉପରକୁ ଉଠାଇବେ କି? ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। କେବଳ ଲକ୍ଷ୍ୟ କରି ଦେଖନ୍ତୁ, ମୁଁ ଧାରଣା କରେ ଯେ ଏହି ଭବନ ମଧ୍ୟରେ ସମ୍ଭବତଃ 200 ହାତ ଉପରକୁ ଉଠିଛି। କୌଣସି ସେମିନାରୀ ଆଡ଼କୁ ନୁହେଁ, ମାତ୍ର ଜର୍ଦ୍ଦନ ଆଡ଼କୁ ଅଗ୍ରସର କରନ୍ତୁ। ଇଲିସା ତ ସେହି ସ୍ଥାନ ପର୍ଯ୍ୟନ୍ତ ଅଗ୍ରସର କରିଥିଲେ, ସେମାନେ ଏପରି କହିଥିଲେ, ଆପଣ ଏହି ସ୍ଥାନରେ ଅପେକ୍ଷା କରି ରହନ୍ତୁ, ସେ କହିଥିଲେ ମୁଁ ସେପରି କରିବାକୁ ଚାହେଁ ନାହିଁ, ତାହା ତ ମନୁଷ୍ୟକୃତ ବ୍ୟବସ୍ଥା ଅଟେ। ଓହୋ, ଏହା ତ ସେ ବ୍ୟକ୍ତିଙ୍କ ତୃଷାକୁ ଆଦୌ ନିବାରଣ କରିବ ନାହିଁ ଯିଏକି ଈଶ୍ୱରଙ୍କ ନିମନ୍ତେ ତୃଷାର୍ଥ ଅଟନ୍ତି। ଯେତେବେଳେ ପର୍ଯ୍ୟନ୍ତ ଜୀବନର ସେ ନିର୍ଜରରୁ ଆପଣମାନେ ପାନ କରିନାହାନ୍ତି, ସେମିନାରୀର ଅନୁଭୂତିଟି, କଳାର ଉପାଧିଟି କିମ୍ବା ସେପରି ଧରଣର ଅନ୍ୟାନ୍ୟ ବିଷୟ ଆପଣଙ୍କ ତୃଷାକୁ କଦାପି କୌଣସି ପ୍ରକାରେ ଆଦୌ ନିବାରଣ କରିପାରନ୍ତି ନାହିଁ। ଆପଣମାନେ ଯେଉଁମାନେ କି ନିଜ ନିଜର ହସ୍ତ ଉପରକୁ ଉଠାଇଛନ୍ତି, ମୋ ସହିତ ଯେତେବେଳେ ପ୍ରାର୍ଥନା କରନ୍ତୁ। ଦୟାମୟ ଈଶ୍ୱର, ଉପାସନାର ଏହି କ୍ଷଣଭର ସମୟରେ ପୁରୁଷଗଣ ଆଉ ମହିଳାଗଣ, ବାଳକଗଣ ପୁଣି ବାଳିକାଗଣ, ଆଉ ଭିତରେ ପୁଣି ବାହାରେ ଇଲାକାରେ କାନ୍ଥ ଗୁଡାକର ଚତୁଃପାର୍ଶ୍ୱରେ ଏମାନେ ଠିଆ ହୋଇ ରହିଅଛନ୍ତି, କୌଣସି ଝରକା ଗୁଡିକର ଉପରେ ଆଉଜି ପଡ଼ିଛନ୍ତି, ଅସହ୍ୟ ଗରମ ଅବସ୍ଥାରେ ଥାଇ ସୁଦ୍ଧା ସେପରି ଠିଆ ହୋଇଛନ୍ତି। ଏହା ସତ୍ତ୍ୱେ ସେମାନଙ୍କ ମଧ୍ୟରେ କିଛିଟା ବିଶେଷଣ ଅଭିଳାଷା ରହିଛି, ଅର୍ଥାତ୍ ଆପଣ ସେମାନଙ୍କ ଧ୍ୟାନକୁ ଆକର୍ଷଣ କରି ରଖିଛନ୍ତି, ଅନ୍ୟଥା ସେମାନେ ବାହାରି ଚାଲିଯାଇଥାନ୍ତେ, ସେମାନେ ସେପରି ଅବସ୍ଥାରେ ଥାଇ ଏଠାରେ ଆଦୌ ଠିଆ ହୋଇନଥାନ୍ତେ। ତଥାପି ହେ ପ୍ରଭୁ ଈଶ୍ୱର, ଯେହେତୁ ସେମାନେ କେବଳ ଏକ ସାର ମଣିଷ ଜାତି, ଏ କଥାକୁ ଜାଣନ୍ତି, ଆଉ ସମ୍ବାଦପତ୍ରରେ ଆମେ ପାଠ କରିଥାଉ ଯେ ଏକ ଆମମାନଙ୍କର ପ୍ରାକ୍ତନ ମେୟର ମହାଶୟ ଉପରାଷ୍ଟ୍ରପତିଙ୍କର ଭାଷଣକୁ ଶୁଣିଥିଲେ, ପୁଣି ଚିରଦିନ ପାଇଁ ଏହି ପୃଥିବୀରୁ ବିଦାୟ ନେଇଥିଲେ। ସେହି ଅନ୍ୟ ବ୍ୟକ୍ତି ଜଣକ, ଅର୍ଥାତ୍ ସୁପରିଚିତ ବ୍ୟକ୍ତି, ସେଦିନ ରାତ୍ରି କାଳରେ ପେଣ୍ଡୁ ଖେଳ ଅବସରରେ ଯଥାଶୀଘ୍ର ବିଦାୟ ନେଇଥିଲେ। ଆଜିର ଏହି ରାତ୍ରି କାଳରେ ସେମାନଙ୍କର ପ୍ରାଣ କୌଣସି ଏକ ସ୍ଥାନରେ ରହିଅଛି। ଏ ଈଶ୍ୱର କୌଣସି ଏକ ଦିନ ଆମ୍ଭ ମାନଙ୍କର ଚଲାପଥଟି ତାହା ହିଁ ହେବ। ହୋଇପାରେ ସେଇ ସମାନ ଧରଣର ପନ୍ଥାରେ ନୁହେଁ, ଏହା ସତ୍ତ୍ୱେ ଆମ ମାନଙ୍କୁ ନିଶ୍ଚୟ ଯିବାକୁ ପଡିବ। ତେଣୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସ୍ୱୟଂରୁ ଏହାକୁ ବୁଝିବାକୁ ଦିଅନ୍ତୁ ଯେ ପୁଣି ହୃଦବୋଧ କରିବାକୁ ଦିଅନ୍ତୁ ଯେ ମଣ୍ଡଳୀ ମଧ୍ୟରେ କେବଳ ସମ୍ପର୍କ ସ୍ଥାପନ କରିବାଟା ସେ ବିଷୟକୁ ଆପଣ ଆଦୌ ଆବଶ୍ୟକ କରୁନାହାନ୍ତି। ଲୋକମାନେ ଯେ ଆତ୍ମାରେ ଭରପୁର ହୋଇ ରହନ୍ତୁ, ଜନ୍ମଲାଭ କରନ୍ତୁ, ପୃଥକ ହୋଇ ରହନ୍ତୁ, ପବିତ୍ର ଆତ୍ମାରେ ପ୍ରଜ୍ୱଳିତ ଅବସ୍ଥାରେ ରହନ୍ତୁ, ମୁଦ୍ରାଙ୍କିତ ହୋଇ ରହନ୍ତୁ, ସେହି ବ୍ୟକ୍ତିଗଣ ହେଉନ୍ତୁ ଯେମାନେ ଈଶ୍ୱରଙ୍କ ଆହୁତ ବ୍ୟକ୍ତିଗଣ ହୋଇ ସେହି ସୀମାରେଖାରେ ପାର କରିଛନ୍ତି। ସେପରି ଆତ୍ମବିଶ୍ୱାସ ଲୋକଙ୍କୁ ଆପଣ ଆବଶ୍ୟକ କରନ୍ତି। ଆଉ ବିଲି ଗ୍ରାହମ ତଥା ତାଙ୍କ ପରି ଅନେକ ସେବକ ଯେଉଁ ଉଦ୍ଦେଶ୍ୟ ନିମନ୍ତେ ପ୍ରାର୍ଥନା କରୁଅଛନ୍ତି, ଆପଣ ଯେ ସେହି ଉଦ୍ଦୀପନାକୁ ନିଶ୍ଚିତ ଭାବେ ପ୍ରେରଣ କରିବାକୁ ଯାଉଛନ୍ତି, ସେ କଥାକୁ ଆମମାନେ ବିଶ୍ୱାସ କରୁ। ଯେପରି ଧର ଲୋକଙ୍କୁ ଯେଉଁମାନେ ଆପଣଙ୍କ ନିଜସ୍ୱ କଳକୌଶଳରୁ ବାହାରି ଆସନ୍ତି, ସେମାନଙ୍କ ଥିଓଲୋଜି ବିଦ୍ୟାଳୟରୁ ଦୂରେଇ ରହନ୍ତି, ସେମାନଙ୍କ ବ୍ୟକ୍ତିଗତ ଜୀବନର କୌଶଳରୁ ଦୂରେଇ ରହନ୍ତି, ନିର୍ଭୀକ ବ୍ୟକ୍ତିଗଣ ହୋଇଥାନ୍ତି, ଆପଣଙ୍କ ସହିତ ସୁଆଚରଣ ସମ୍ପନ୍ନ ବ୍ୟକ୍ତିଗଣ ହୋଇଥାନ୍ତି, ଯେଉଁମାନେ ଆପଣଙ୍କୁ ବିଶ୍ୱାସ କରନ୍ତି, ପୁଣି ଆପଣଙ୍କ ବାକ୍ୟରେ ନିର୍ଭର କରି ଆପଣଙ୍କୁ ଆଦରି ନିଅନ୍ତି। ସେପରି ଆଚରଣ ବିଶିଷ୍ଟ ବ୍ୟକ୍ତିଗଣଙ୍କୁ ଆପଣ ଯେତେବେଳେ ପାଆନ୍ତି, ସେମାନଙ୍କ ମଧ୍ୟକୁ ଉଦ୍ଦୀପନା ତତ୍ପରେ ପ୍ରେରଣ କରିଥାନ୍ତି। ହେ ପରମେଶ୍ୱର, ଏହି ଉପସ୍ଥିତି ଅବସରରେ ଏଠାରେ ଠିଆ ହୋଇ ରହିଥିବା ଅଧିକାଂଶ ବ୍ୟକ୍ତି ଯେପରି ଧରଣ ହୋଇପାରନ୍ତି ଯେଉଁମାନେ ଆପଣଙ୍କ ସର୍ବସ୍ୱ ପ୍ରଭୁ ଯୀଶୁଙ୍କୁ ସମର୍ପଣ କରିଦେବାକୁ ପ୍ରସ୍ତୁତ ହେବେ, ପୁଣି ଜଗତର ଆଚରଣରୁ ଦୂରେଇ ରହିବେ, ତତ୍ପରେ ପାପ ସ୍ୱୀକୃତିର ପୁଣି ଖ୍ରୀଷ୍ଟୀୟ ଅନୁଭୂତିର ପ୍ରାରମ୍ଭିକ ସ୍ଥାନ ଗିଲଗଲକୁ ଯଥାଶୀଘ୍ର ଅଗ୍ରସର କରିବେ, ଭାବଦିଗଣଙ୍କ ପ୍ରମୁଖ ବିଦ୍ୟାଳୟକୁ ଅଗ୍ରସର କରିବେ, ଯେଉଁ ସ୍ଥାନରେ ସେମାନେ ଆପଣା ଥିଓଲୋଜି ଜ୍ଞାନ ସବୁକିଛି କୌଶଳକୁ ପରିତ୍ୟାଗ କରିବେ, ପୁଣି ଏକ ନିର୍ମଳ ଉନ୍ମୁକ୍ତ ଦର୍ଶନକୁ ଲାଭ କରିବା ନିମନ୍ତେ ସେମାନେ ଜର୍ଦ୍ଦନ ଆଡ଼କୁ ଅଗ୍ରସର କରିବେ, ପୁଣି ତାହାକୁ ପାର କରିବେ ଆଉ ଅବଗତ ହେବେ ଯେ ଜୀବିତ ଈଶ୍ୱର ଅଦ୍ୟାବତି ଜୀବିତ ଅଟନ୍ତି। ପରବର୍ତ୍ତୀ ସମୟରେ ଆମମାନେ ଲକ୍ଷ୍ୟ କରିଥିଲୁ ଯେ ଏହି ଭାମ୍ପାରୀ ଜଣକ ଆପଣଙ୍କ ଚତୁଃପାର୍ଶ୍ୱକୁ ଚାହିଁ ଦେଖିଥିଲେ ଆଉ ସେହି ସ୍ଥାନରେ ଅଗ୍ନିମୟ ସେହି ସମାନ ଦୂତଗଣକୁ ଦେଖିଥିଲେ, ପୁଣି ଦୋଥନରେ ଥିବା ସମୟରେ ଏକଦା ସେହି ଅଗ୍ନିମୟ ରଥଗୁଡ଼ାକ ସୁଦ୍ଧା ଦର୍ଶନ କରିଥିଲେ। ହେ ପ୍ରଭୁ, ଆଜି ରାତିରେ ସେମାନେ ତଥାପି ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି। ପ୍ରଭୁ ହେ, ନିଜର ପୁରୁଷମାନଙ୍କୁ, ନିଜର ମହିଳାମାନଙ୍କୁ, ନିଜର ପୁଅ ଝିଅମାନଙ୍କୁ ଏତେବେଳେ ଆହ୍ୱାନ ଦିଅନ୍ତୁ, ସେମାନଙ୍କ ହୃଦୟ ମଧ୍ୟରେ ଶାନ୍ତିର ରବକୁ ଶୁଣାନ୍ତୁ ଆଉ ଜଗତର ସମସ୍ତ ପ୍ରକାର ଆକର୍ଷଣ ବିଷୟରୁ ଦୂରେଇ ରହି ସେଗୁଡ଼ାକରୁ ସର୍ବଜୟ ହେବାକୁ ସେମାନଙ୍କୁ ସଫଳତା ପ୍ରଦାନ କରନ୍ତୁ, ଯେହେତୁ ଯୀଶୁଙ୍କ ନାମରେ ପୁଣି ତାହାଙ୍କ ଉଦ୍ଦେଶ୍ୟରେ ଆମେ ଏହାକୁ ନିବେଦନ କରୁଅଛୁ, ଆମେନ୍। ଉପାସନା ସମୟରେ ଅତି ଧୀମା ସ୍ୱରରେ ସେହି ଗୀତଟିକୁ କିଛି କ୍ଷଣ ଧରି ଗାନ କରିବାକୁ ମୁଁ ଚାହେଁ। ତବ ଇଚ୍ଛା ସାଧ ପ୍ରଭୁ, ତବ ଇଚ୍ଛା ସାଧ, ମୋ ଜୀବନକୁ ନିଅ, ସବୁ ସୁଧାର, ତୋ ଇଚ୍ଛା ମତେ କର ପ୍ରସ୍ତୁତ ମତେ, ଯେବେ ନୀରବେ ଧାଇଁ ମୁଁ ରହିଛି, ତୋ ଇଚ୍ଛା ମତେ କର ମତେ ପ୍ରସ୍ତୁତ, ଯେବେ ନୀରବେ ଧାଇଁ ମୁଁ ରହିଅଛି। ଆରାଧନାର ଏହି ଅବସର କାଳରେ ସମସ୍ତେ ସମୟତ ହୋଇ ବର୍ତ୍ତମାନ ଗାନ କରିବା।
Now dedicate yourself to that song, bow that song to God.
ତବ ଇଚ୍ଛା ସାଧ ପ୍ରଭୁ, ସେହି ଗୀତଟିର ଉଦ୍ଦେଶ୍ୟରେ ସେ ଗୀତ ଦ୍ୱାରା ବର୍ତ୍ତମାନ ସ୍ୱୟଂକୁ ଈଶ୍ୱରଙ୍କଠାରେ ଉତ୍ସର୍ଗ କରନ୍ତୁ। ବର୍ତ୍ତମାନ ଉପାସନାର ଘଡ଼ିରେ ଅତି ଧୀମା ସ୍ୱରରେ ଚାରିଆଡ଼କୁ ଆଦୌ ଚାହାନ୍ତୁ ନାହିଁ, କେବଳ ଈଶ୍ୱରଙ୍କ ଆଡ଼କୁ ଲ ରଖିଥାନ୍ତୁ।
After I win.
ଏହା ଯେ ବାସ୍ତବ ରୂପେ ଅତି ଉତ୍ତମ ବିଷୟ ହେବ ସେ କଥାକୁ ମୁଁ ବିଶ୍ୱାସ କରେ। ଆରାଧନା କରିବାକୁ ଆପଣମାନେ ପସନ୍ଦ କରନ୍ତି କି? ଏତେବେଳେ ସୁସମାଚାରଟି ଶେଷ ହୋଇସାରିଛି। ଆସନ୍ତୁ କେବଳ ବିନତି କରିବା, ଆମମାନଙ୍କ ମସ୍ତକକୁ କିଛି କ୍ଷଣ ନିମନ୍ତେ ଅବନତ ରଖିବା ଦ୍ୱାରା ସେ ଗୀତକୁ ପୁନଃ ଗାନ କରିବା। ନିଜ ହୃଦୟରୁ ଅର୍ଥ ପ୍ରକାଶ କରି ଗାନ କରନ୍ତୁ। ପ୍ରଭୁ ଏହାକୁ ଦାନ କରିବା ହେଉନ୍ତୁ। ପ୍ରତ୍ୟେକ ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ପୁରୁଷ ଆଉ ମହିଳା ଅଲୌକିକ ଈଶ୍ୱରଙ୍କ ଉପସ୍ଥିତିକୁ ଲାଭ କରିବା ହେଉନ୍ତୁ। ସେମାନଙ୍କ ବିଶ୍ୱାସ ଉପରେ ପବିତ୍ର ଆତ୍ମା ଠିକ ଏହି ସମୟରେ କାର୍ଯ୍ୟ କରିବା ହେଉନ୍ତୁ। ପୁଣି ସକଳ ପ୍ରକାରର ସନ୍ଦେହକୁ ହରଣ କରିବା ହେଉନ୍ତୁ। ପୁଣି ସକଳ ପ୍ରକାର ଅସଫଳତାକୁ ଦୂରେଇ ଦିଅନ୍ତୁ। ଆପଣଙ୍କ ନିଜସ୍ୱ ଇଚ୍ଛାନୁସାରେ ସେମାନଙ୍କୁ ଗଠନ କରନ୍ତୁ। ସେମାନେ ଆପଣଙ୍କ ପ୍ରସ୍ତୁତିକରଣର ଶ୍ରେଷ୍ଠ ଛକ ଉପରେ ଯେତେବେଳେ ଅବସ୍ଥିତ ଅଟନ୍ତି, ଆମମାନେ ଉତ୍ସର୍ଗୀକୃତ ହେବା ପାଇଁ ନିଜ ନିଜ ପ୍ରାଣକୁ ଅର୍ପଣ କରୁ, ନୂତନ ରୂପେ ପ୍ରସ୍ତୁତ ହେବା ଉଦ୍ଦେଶ୍ୟରେ ଅର୍ପଣ କରୁ। ଈଶ୍ୱର ଏହାକୁ ଦାନ କରନ୍ତୁ, ଯେହେତୁ ଆପଣଙ୍କ ପୁତ୍ର ଯୀଶୁଙ୍କ ନାମରେ ଆମମାନେ ତାହା ଭିକ୍ଷା କରୁଅଛୁ। ଆମେନ୍। ମୁଁ ଏହାକୁ ପ୍ରକୃତ ପକ୍ଷେ ସ୍ନେହ କରିଥାଏ। ଆପଣମାନେ ସେପରି କରନ୍ତି ନାହିଁ କି? ଖୁବ୍ ସନ୍ତର୍ପଣର ସହିତ, ଅତି ନିରବତାର ସହିତ ପବିତ୍ର ଆତ୍ମାଙ୍କ ଉପସ୍ଥିତିକୁ ଅନୁଭବ କରୁଛନ୍ତି। ସେହି କଠୋର ସମାଜର ଉତ୍ସାରେ ଆଉ ତତ୍ପରେ ପବିତ୍ର ଆତ୍ମାଙ୍କ ମଧୁର ସମ୍ପର୍କ ଲାଭ କଲା ପରେ ତାହା ଅନୁଭବ କରନ୍ତି। ଏହା ତ ବଚନ ଦ୍ୱାରା ହିଁ ଆଗତ ହୁଏ। ସେହି ଗୀତଟିର ଗୋଟିଏ ମାତ୍ର ପଦକୁ ମୁଁ ଗାନ କରିବାକୁ ଯାଉଛି, କିମ୍ବା ଏହାକୁ ପ୍ରୟାସ କରିବାକୁ ଚାହେଁ।
ଇଟ୍ସ ଡ୍ରିପିଂ ୱିଥ୍ ବ୍ଲଡ୍, ୟେସ୍, ଇଟ୍ସ ଡ୍ରିପିଂ ୱିଥ୍ ବ୍ଲଡ୍, ଦିସ୍ ହୋଲି ଗୋଷ୍ଟ ଗସ୍ପେଲ୍। It's dripping with blood, the blood of disciples who died for the truth. This Holy Ghost gospel is dripping with blood. The first one to die for this Holy Ghost plan was John the Baptist, but he died like a man. Then came the Lord Jesus, they crucified him. He preached that the Spirit would save man from sin. There was Peter and Paul and John the Divine, they gave up their lives so this gospel could shine. They mingled their blood like the prophets of old, so the true word of God would honest be told. Then they stoned Stephen. He preached against sin. He made them so angry, they dashed his head in. But he died in the Spirit. He gave up the ghost and went to join the others that life-giving host. The souls under the altar are crying, how long for the Lord to punish all that's done wrong? But there's going to be more who'll give their life's blood for this Holy Ghost gospel.
버터만 프로테가잖아. 성배트베 가나 가런투.
It's dripping with blood. Yes, it's dripping with blood. This Holy Ghost gospel. It's dripping with blood. The blood of disciple who died for the truth. This Holy Ghost gospel.
세만에 깨운 루카고라 거틀에 세만에 세 벽띠 거너틀에 세만에 프로시키터 허이틀에 뿐이 아후터 허이틀에 건우시전에 비터트러스터 벽띠 멋틀에 아프라라 버튼 그 바다가 거리 버르미스 타하고 기뻐해 허리 배발 거리 바람띠 세터 전에 허여그러스터 벽띠 어때 에아터 세이카르나티 제우 우데스 버섯터 세만에 에한가 비서에 기치헬에 자리나 탄띠 সেই ব্যক্তিগণ যেমানে আদৌ ভীত নুহতি যেমানকু পরমেশ্বর আপা পবিত্র আত্মাঙ্গ দ্বারা সুন্দর করে সারিছন্তি সেমানক অন্তরকর মধ্যে পরমেশ্বর বাস করে রহন্তি সেমানে নিজের সাক্ষ্যকে প্রদান সেমানে নিজের সাক্ষ্যকু আপনার রক্ত সহিত কদাপি পূর্বে ন হইতবা ন্যায় আপনার বলিদান রক্তকু তদ্বারা তথা সাধ্য মোহিত করে থান্তি পুনি আদৌ ব্যস্ত হই ন থান্তি ইহা তো খ্রিস্টই অটন্তি যাহাঙ্ক সেমানে জীবিত রহন্তি কারণ মোহর নিমন্তে জীবিত রহিবা খ্রিস্ট অটন্তি পুনি মৃত্যুভোগ করিবা লাভজনক অটে এহারি নিমন্তে সেমানে এইপরি ভাবে অনুভব করিথিলে আমেন প্রার্থনার ধাড়ি নিমন্তে বর্তমান এহা হি উপযুক্ত সময় আও এহা অতি শীঘ্র প্রার্থনার ধাড়ি আয়োজন আও এহা অতি শীঘ্র প্রার্থনার ধাড়ির আয়োজন অটে যেহেতু এহা প্রায় 8:20 সময় তথাপি লোকমানঙ্ক নিমন্তে আমমানে প্রার্থনা করিয়াকু ইচ্ছা করুছু তৎপরে আপনার যে এখন জানতু তাহা মু ইচ্ছা করে এই সব প্রচার বিষয় যা আমি সম্পাদন করে পারন্তু সেগুলা স্বয়ং পরমেশ্বর ঠার আগত কেবল একমাত্র কথিত বাক্য সহিত আদৌ তুলনাত্মক হয়ে পারিব না বর্তমান প্রার্থনা ধাড়ি কু আরম্ভ করা যাই যা সমস্ত নিমন্তে প্রার্থনা করা নিমন্তে আমি প্রতিজ্ঞা করে সারিছিল পরমেশ্বর যেপরি ইচ্ছা করুলে আমি তাহলে কার্যকারী করিব আমি মানে তো প্রত্যহ রাত্রি কালে প্রার্থনার সকল কার্য বাঁচি দেখাও তৎপরে এ সম্বন্ধে এপরি কুছু যে এই স্থানের এক দলক হৃদয়ের ভাবগুড়া পরিব্যক্ত করা নিমন্তে আহ্বান দেব তথাপি লোকগুড়া তো তৎপরে তারা কতক ব্যক্তি সেদিন রাত্রি কালে স্থান ত্যাগ করবে আমি মানে এক মহান আরাধনার সময় কু লাভ করিব আত্মা পতিত হবে লোক মানে ফেরি যাবে পরবর্তী রাত্রি কালে আমি অধিক কিছু প্রার্থনার কার্য পুনশ্চ বন্টন করা হি পড়ব আউ মু যদি ভুল করু নথায় তে সেঠারে ফেনাই উইলসন কু ঠিয়া হইতিবার মু দেখুছি কি এই ভদ্র মহিলা কু আশ্বাসনা দেবা ঘটনাটি কু মু মনে পকায়ে প্রায় 17 বর্ষ তলর কথা আরে বা তহেরু অধিক বর্ষ তলর কথা প্রায় 20 বর্ষ তলর ঘটনা 1932 মসিহার ঘটনা যক্ষ্মা রোগে মৃতপ্রায় অবস্থায় থিলে আউ এই শহর চিকিৎসক তাহাঙ্ক উপরু আশা হরাই বসিলে আউ সে ত সংজ্ঞাহীনা হয়ে পড়িলে এপরিকি তাঙ্ক কম্বল গুড়াক পুনি বিছানারে বিছানার অন্যান্য আসবাবপত্র গুড়াক মধ্যে রক্তরে জুড়ুবুড়ি হয়ে ভিজি যাইছিলা তাঙ্কর পত্নী আউ তাঙ্কর ঝিও পাখকু আসি পৌঁছিছিলে একলা পাশকালরে আসি পৌঁছিছিলে সেই স্থানকু তাঙ্ক পাখকু যাইছিলি পুনি তাঙ্ক নিমন্তে প্রভু যীশুঙ্ক নামরে প্রার্থনা করিছিলি তৎপরে কিছু দিন উত্তরে এক শীতরতর ঠান্ডা সময়রে মু তাঙ্কু এক নদীরে প্রভু যীশুঙ্ক নামে বাপ্তিত করিছিলি এক পুরাতন পশু বুহা ট্রক পশুকু পশুরে সে বসি পানিরে বাপ্তিত হওয়াকু আসিলে পুনি জুড়ু জুড়ু অবস্থারে রাস্তা উপরকে চালি আসিলে আউ আজি রাতে সে তথাপি জীবিতা যেহেতু খ্রিস্ট ইহাকু সেপরি ভাবে সফল করিছিলে অনেক বর্ষ উত্তরে প্রথম থর পাই মু তাঙ্কু এতবেলে দেখিলি ইহাকু দেখুথিবারু জনসমাগম চতুষ্পার্শ্বকু নজর উঠাই দেখুথিবা কারণরু মু ইহা কহিথায় যে তথাপি প্রভু আজি পর্যন্ত জীবিত অটন্তি আউ তাহা হি সত্য কথা পুনি সে কহিথিলে যেহেতু মু জীবিত ତୁମମାନେ ମଧ୍ୟ ଜୀବିତ ରହିବ। ବର୍ତ୍ତମାନ ମୁଁ ଇଚ୍ଛା ବ୍ୟକ୍ତ କରିବାକୁ ଚାହିଁବି ଏହା ଯେ କିପରି ଏକ ବିଷୟ ଅଟେ, କିପରି ସ୍ଥାନଟିଏ ଏହା ଅଟେ, ସେ ବିଷୟରେ ଆପଣମାନଙ୍କୁ ଅବଗତ କରାଇବାକୁ ଚାହିଁବି। ଯେହେତୁ ମୁଁ ଯଦି ସେପରି ନ କରେ ତେବେ ଆପଣମାନେ ସମ୍ଭବତଃ ଏଠାରୁ ଚାଲିଯିବେ ଆଉ କହିବେ ଆଚ୍ଛା ତେବେ ମୁଁ ସେ କଥାକୁ ଆଦୌ ବୁଝିନଥାଏ। ସୁତରାଂ ମୋର ସକଳ ବିଷୟବସ୍ତୁ ଏପରି ଅଟେ, ଅର୍ଥାତ୍ ଯୀଶୁଖ୍ରୀଷ୍ଟ କାଲି ଆଜି ଓ ଚିରଦିନ ସମାନ ଭାବେ ବିଦ୍ୟମାନ ଅଟନ୍ତି। ଆଉ ସେ ଯଦି ସମାନ ହୋଇଥାନ୍ତି ତେବେ ତ ଆପଣଙ୍କ ପ୍ରତିଟି ନିୟମ ପ୍ରଣାଳୀରେ ତାଙ୍କୁ ଅବଶ୍ୟ ଅପରିବର୍ତ୍ତିତ ହୋଇ ରହିବାକୁ ହିଁ ଅଛି। ଶକ୍ତିରେ ଅପରିବର୍ତ୍ତିତ, ପରାକ୍ରମରେ ଅପରିବର୍ତ୍ତିତ, ପୁଣି ଅନ୍ୟ ଯେକୌଣସି ବିଷୟରେ ସେ ପୂର୍ବେ ଅପରିବର୍ତ୍ତିତ ଥିଲେ ସେସବୁରେ ସେ ସମାନ ଅଟନ୍ତି। ଆଉ ଏହି ଜଗତରେ ସେ ଯେତେବେଳେ ବାସ କରି ରହିଥିଲେ ସେତେବେଳେ କେତେକ ଗ୍ରୀକ୍ ଲୋକ ଏକଥା ଆସିଥିଲେ, ପୁଣି କହିଥିଲେ ମହାଶୟ ଆମେମାନେ ଯୀଶୁଙ୍କୁ ଭେଟିବାକୁ ଚାହୁଁ। ତେଣୁ ମୁଁ ଏପରି ବିଶ୍ୱାସ କରେ ଯେ ସେ ପ୍ରତ୍ୟେକ ପୁରୁଷ ଅବା ସ୍ତ୍ରୀ ଯେଉଁମାନେ ଯୀଶୁଙ୍କ ବିଷୟରେ କଦାପି ଶ୍ରବଣ କରିଥିଲେ ସେମାନଙ୍କର ଏହା ହିଁ ଇଚ୍ଛା ଅଟେ ଯେ ସେମାନେ ତାହାଙ୍କୁ ଦର୍ଶନ କରନ୍ତୁ। ଆଉ ସେ ଯଦି ଅପରିବର୍ତ୍ତିତ ହୋଇନଥାନ୍ତେ ତେବେ ତ ଆମେ ତାଙ୍କୁ ଆଦୌ ଦେଖିପାରନ୍ତେ ନାହିଁ। ମାତ୍ର ସେ ଯଦି ସମାନ ଅଟନ୍ତି ତେବେ ଆମେ ତାଙ୍କୁ ଦେଖିପାରିବା, ଅନ୍ୟଥା ସେ ଏକ ଭୁଲ ଧରଣ ବିଷୟକୁ କହିଥିଲେ। ତଥାପି ଆଉ ଅଳ୍ପ ମାତ୍ର ସମୟ ରହିଲା, ପୁଣି ଜଗତ ମୋତେ ଆଉ କଦାପି ଦେଖିବ ନାହିଁ, କିନ୍ତୁ ତୁମ୍ଭେମାନେ ମୋତେ ଦେଖିବ, ଯେହେତୁ ମୁଁ ଏହା ବ୍ୟକ୍ତିଗତ ସର୍ବନାମ ଅଟେ। ମୁଁ ତୁମମାନଙ୍କ ଅନ୍ତରରେ ଥିବି, ତୁମମାନଙ୍କ ସହିତ ଜଗତର ଶେଷ ସମୟ ପର୍ଯ୍ୟନ୍ତ ଥିବି। ଆଉ ସେ ସେତେବେଳେ ଯାହା କିଛି କର୍ମକୁ କରିଥିଲେ ସେହି ସମାନ ଧରଣର ସକଳ କର୍ମକୁ କରୁଥିବା ଦ୍ୱାରା ସେ ଆପଣଙ୍କ ମଣ୍ଡଳୀ ମଧ୍ୟରେ ବାସ କରି ରହିବାକୁ ଯୀଶୁ ପ୍ରତିଜ୍ଞା କରି କହିଥିଲେ, ଜଗତର ଯୁଗାନ୍ତ ପର୍ଯ୍ୟନ୍ତ ରହିବାକୁ ପ୍ରତିଜ୍ଞା କରିଥିଲେ। ତେଣୁ ସେପରି କହିଥିଲେ କେବଳ ଅଳ୍ପ ମାତ୍ର ସମୟ ରହିଲା, ଜଗତ ମୋତେ ଆଦୌ ଦେଖିବ ନାହିଁ। ଆଚ୍ଛା ତେବେ ଆମମାନେ ପୁଣି କିପରି ଭାବେ ତାହାଙ୍କୁ ଦର୍ଶନ କରିବୁ? ସୁନିଶ୍ଚିତ ରୂପେ ଆମ୍ଭମାନଙ୍କୁ ତାଙ୍କର ଆତ୍ମାଙ୍କୁ ଦର୍ଶନ କରିବାକୁ ମିଳିବ। ଯଦି ସେ ଆମମାନଙ୍କ ଅନ୍ତର ମଧ୍ୟରେ ଅଛନ୍ତି ଆଉ ସେ ଯେ ସେହି ସମୟରେ ଯାହା କିଛି କର୍ମ କରିଥିଲେ ସେହି ଆତ୍ମା ଉକ୍ତ ସମାନ୍ତର କର୍ମକୁ ସୁନିଶ୍ଚିତ ରୂପେ ସଫଳ କରିବେ, ଅନ୍ୟଥା ଏହା ସେହି ସମାନ୍ତର ଆତ୍ମା ଆଦୌ ନୁହନ୍ତି। ମୁଁ ଦ୍ରାକ୍ଷଲତା ଆଉ ତୁମେମାନେ ଶାଖା, ତତ୍ପରେ ଆମେ ଯଦି ଫଳ ଫଳୁ, ଯଦି ଶାଖା ଦ୍ରାକ୍ଷଲତାରେ ସଂଯୁକ୍ତ ହୋଇ ରହେ ତେବେ ତ ଶାଖାଟି ସେହି ସମାନ ପ୍ରକାର ଫଳକୁ ଉତ୍ପନ୍ନ କରିବ ଯାହାକୁ ଦ୍ରାକ୍ଷଲତାଟି ତହିଁରେ ଉତ୍ପନ୍ନ କରିଥାଏ। ଭଲ କଥା, ପ୍ରଥମ ଦ୍ରାକ୍ଷଲତାଟି ଉତ୍ପନ୍ନ ହୁଏ। ସର୍ବପ୍ରଥମ ଶାଖାଟି ଯାହାକି ସେହି ଦ୍ରାକ୍ଷଲତାରୁ ଉତ୍ପନ୍ନ ହୋଇଥିଲା ତାହା ପେଣ୍ଟିକୋଷ୍ଟାଲ ଶାଖାଟି ଥିଲା। ଦର୍ଶନ ଗୁଡାକ, ସାମର୍ଥ୍ୟ ଗୁଡାକ, ଆରୋଗ୍ୟ ଲାଭର କାର୍ଯ୍ୟ ଗୁଡାକ, ପବିତ୍ର ଆତ୍ମାଙ୍କର ବାପ୍ତିସ୍ମ, ମହା ଚିହ୍ନ ଗୁଡାକ, ପୁଣି ଅଦ୍ଭୁତ ଚିହ୍ନ ଗୁଡାକ ପ୍ରକାଶିତ ହୋଇଥିଲା। ପରବର୍ତ୍ତୀ ଶାଖାଟି ସେହି ସମାନ ଧରଣର ଶାଖାଟିଏ ହୋଇ ଅବଶ୍ୟ ପରିଚୟକୁ ଆସିବ। ଶେଷ ଶାଖାଟିର ପର୍ଯ୍ୟନ୍ତ ସମାନ ଧରଣ ହୋଇ ଅବଶ୍ୟ ପରିଚିତ ହେବ, ତାହା ହିଁ ଯାହାକୁ ଯୀଶୁ କହିଥିଲେ। ସୁତରାଂ ଗତକାଲି ସେ ଯେ କିପରି ଧରଣ ଥିଲେ ଆସନ୍ତୁ ତାହାକୁ ଧ୍ୟାନ କରିବା। ସେ ଯେ ଗତକାଲି କିପରି ଧରଣ ଥିଲେ ସେ ବିଷୟକୁ ଆମେ ଯଦି ଲକ୍ଷ୍ୟ କରିପାରିବୁ, ବର୍ତ୍ତମାନ ମୁଁ ଏକ ସୀମିତ ପନ୍ଥାକୁ ଗ୍ରହଣ କରୁଛି, ସମୟର ନିମନ୍ତେ ମୁଁ ସେପରି କରୁଛି, ପାଞ୍ଚ ମିନିଟ୍ ସମୟର ମଧ୍ୟରେ କେତେକ ଉପଦେଶ ଦେବାକୁ ଯାଉଛି। ପୁଣି ଗତକାଲି ସେ ଯେ କିପରି ଧରଣ ଥିଲେ ଆମମାନେ ତାହାକୁ ଯଦି ଲକ୍ଷ୍ୟ କରିପାରିବୁ, ତେବେ ସେ ଯେ ଆଜି କିପରି ଧରଣ ଅଟନ୍ତି, ପୁଣି ସର୍ବଦା କିପରି ସଭା ବିଶିଷ୍ଟ ହେବେ, ସେ ବିଷୟ ସୁଦ୍ଧା ଲକ୍ଷ୍ୟ କରିପାରିବୁ। ତାହା ଅତି ଉତ୍ତମ ବିଷୟ ଅଟେ ନା? ଏହି ଧରାପୃଷ୍ଠରେ ସେ ଯେତେବେଳେ ଆସିଥିଲେ ସେ ମସିହା ରୂପେ ପରିଚିତ ଥାଇ ଆସିଥିଲେ, ବାପ୍ତିଜକ ଯୌହନଙ୍କ ଦ୍ୱାରା ବାପ୍ତିଜିତ ହୋଇଥିଲେ, ତାବତ୍ କୌଣସି କର୍ମକୁ ଆଦୌ କରି ନଥିଲେ। ତତ୍ପରେ ସେ ଆପଣଙ୍କ ପ୍ରାରମ୍ଭିକ ସେବା କାର୍ଯ୍ୟରେ ପ୍ରବେଶ କରିଥିଲେ। ସେ କେଉଁମାନଙ୍କ ନିମନ୍ତେ ପ୍ରେରିତ ହୋଇଥିଲେ? ଯିହୁଦୀମାନଙ୍କ ନିମନ୍ତେ। ଆଉ ଆମେମାନେ ହୃଦୟଙ୍ଗମ କରିଥାଉ ଯେ ଜଗତରେ କେବଳ ତିନୋଟି ସମ୍ପ୍ରଦାୟର ଲୋକ ଅଛନ୍ତି, ସେମାନେ ହେଲେ ଯିହୁଦୀ, ଅନ୍ୟ ଜାତି ଆଉ ସମୀରଣୀୟ, ଯାହାକି ହାମ ସାମ ଆଉ ଜେଫଦଙ୍କ ବଂଶଧରଗଣ ଅଟନ୍ତି। ଯିହୁଦୀ, ଅନ୍ୟ ଜାତି ଓ ସମୀରଣୀୟ ଅଟନ୍ତି। ଆପଣମାନେ ମନେ ପକାନ୍ତି କି ଯିହୁଦୀମାନଙ୍କ ପ୍ରତି ପେଣ୍ଟିକସ୍ ଦିବସରେ ରାଜ୍ୟର ଚାବିଗୁଡ଼ାକ ସହିତ ଥାଇ ପିତର ସେମାନଙ୍କ ନିମନ୍ତେ ଆହ୍ୱାନ ଦେଇଥିଲେ, ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ମନ ପରିବର୍ତ୍ତନ କରନ୍ତୁ ଆଉ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଉନ୍ତୁ। ଫିଲିପ ସେହି ଅନ୍ୟ ସ୍ଥାନକୁ ଯାଇଥିଲେ, ପୁଣି ସମରିଆମାନଙ୍କ ନିକଟରେ ପ୍ରଚାର କରିଥିଲେ, ସେମାନେ ସମସ୍ତେ ବିଶ୍ୱାସ କରିଥିଲେ, ପୁଣି ମନ ପରିବର୍ତ୍ତନ କରିଥିଲେ ଆଉ ଯୀଶୁ ଖ୍ରୀଷ୍ଟ ନାମରେ ବାପ୍ତିଜିତ ହୋଇଥିଲେ। କେବଳ ପବିତ୍ର ଆତ୍ମା ସେମାନଙ୍କ ପରେ ଅବତରଣ କରିନଥିଲେ, ପିତର ଚାବିଗୁଡ଼ାକୁ ହାସଲ କରିଥିଲେ। ପରବର୍ତ୍ତୀ କାଳରେ ସେ ସେମାନଙ୍କ ନିକଟକୁ ସେଠାକୁ ଯାଇଥିଲେ ଆଉ ସେମାନଙ୍କ ଉପରେ ହାତ ଥୋଇଥିଲେ, ପୁଣି ସେମାନେ ପବିତ୍ର ଆତ୍ମାଙ୍କୁ ଲାଭ କରିଥିଲେ। ତତ୍ପରେ କର୍ଣ୍ଣେଲିୟସ୍ ଜଣେ ବିଜାତୀୟ ବ୍ୟକ୍ତି ଦର୍ଶନଟି ଲାଭ କରିଥିଲେ, ତଥାପି ତାହାଙ୍କୁ ପ୍ରେରଣ କରିବାକୁ ପଡ଼ିଥିଲା। ପୁଣି ପିତର ନାମଧାରୀ ଜନୈକ ବ୍ୟକ୍ତିଙ୍କୁ ଡକାଇବାକୁ ପଡ଼ିଥିଲା, ଯିଏ ସିମୋନ ପିତର ବୋଲି ପରିଚିତ ଥିଲେ, ଆଉ ଜଣେ ମୋଚିର ଗୃହରେ ବାସ କରୁଥିଲେ। ପୁଣି ପିତର ଯେତେବେଳେ ସେଠାରେ ଯାଇ ପହଞ୍ଚିଥିଲେ, ପିତର ସେ ବଚନ ଗୁଡାକ ଯେତେବେଳେ ପ୍ରଚାର ହିଁ କରୁଥିଲେ, ପବିତ୍ର ଆତ୍ମା ସେ ସମସ୍ତଙ୍କ ଉପରେ ଅବତରଣ କରିଥିଲେ। ତତ୍ପରେ ପିତର ଏପରି କହିଥିଲେ, କୌଣସି ବ୍ୟକ୍ତି ଏମାନଙ୍କୁ କି ସେହି ଜଳରୁ ନିଷେଧ କରିପାରେ? କାରଣ ପ୍ରଥମରେ ଆମମାନେ ଯେପରି ଲାଭ କରିଥିଲୁ, ଏମାନେ ମଧ୍ୟ ଠିକ ସେହିପରି ଭାବରେ ପବିତ୍ର ଆତ୍ମାଙ୍କୁ ଲାଭ କରିଅଛନ୍ତି। ପ୍ରତ୍ୟେକ ଡାଳ ଠିକ ସମାନ ଧରଣର ଫଳକୁ ଉତ୍ପନ୍ନ କରୁଅଛନ୍ତି, ଦେଖନ୍ତି ତ। ତତ୍ପରେ ଯୀଶୁ ଯେତେବେଳେ ଭେଟିଥିଲେ, ଆଉ ଯେ ବିଜାତୀୟ ନିକଟକୁ ଆଦୌ ପ୍ରେରିତ ହୋଇନଥିଲେ, କେତେଜଣ ବ୍ୟକ୍ତି ସେ କଥାକୁ ଜାଣନ୍ତି? ଆପଣଙ୍କ ଶିଷ୍ୟମାନଙ୍କୁ କୌଣସି ବିଜାତୀୟ ନିକଟକୁ ଯିବା ପାଇଁ ସେ ବାରଣ କରିଥିଲେ, କେତେଜଣ ଲୋକ ସେ କଥାକୁ ଜାଣନ୍ତି? ବିଜାତୀୟମାନଙ୍କ କୌଣସି ନଗରକୁ ପ୍ରବେଶ କର ନାହିଁ, ମାତ୍ର ଇସ୍ରାଏଲ ମାନଙ୍କର ହଜାର ସେମାନଙ୍କ ମଧ୍ୟକୁ ଯାଅ। ପୁଣି ତୁମେ ଯେତେବେଳେ ଯାତ୍ରା କର, ଏପରି ପ୍ରଚାର କରି କୁହ, ସ୍ୱର୍ଗ ରାଜ୍ୟ ସନ୍ନିକଟ, ଇସ୍ରାଏଲର ହଜାର ମେଷଗୁଡ଼ାକ ନିମନ୍ତେ ସେପରି ପ୍ରଚାର କରି କୁହ। ସେ ସମୟରେ ତାହାଙ୍କ ଆଗମନ ପାଇଁ କେଉଁମାନେ ଅପେକ୍ଷା କରି ରହିଥିଲେ? ବିଜାତୀୟମାନେ ଯେ ଏପରି ନୁହେଁ, ଆମମାନେ ମୂର୍ତ୍ତି ପୂଜାଗଣ ଥିଲୁ, ମିଶ୍ରିତ ବଂଶର ଲୋକଗୁଡାକ ଥିଲୁ, ଆମେମାନେ ରୋମିଓ ଗଣ ଥିଲୁ, ଆଉ ସୂର୍ଯ୍ୟର ତଥା ଅନ୍ୟାନ୍ୟ ଗ୍ରହ ଗୁଡାକର ଉପାସନା କରୁଥିଲୁ। ଆମେମାନେ ତ କୌଣସି ପ୍ରକାରେ ମସିହଙ୍କ ଆଗମନକୁ ଆଦୌ ପ୍ରତୀକ୍ଷା କରୁନଥିଲୁ, ମାତ୍ର ଯିହୁଦୀଗଣ ଆଉ ସମରୀୟଗଣ ସେପରି କରୁଥିଲେ। ପୁଣି ଯେଉଁ ବଂଶ ଲୋକମାନେ ତାଙ୍କର ଅପେକ୍ଷା କରୁଥିଲେ, ସେମାନଙ୍କ ନିକଟରେ ସେ ସ୍ୱୟଂକୁ କିପରି ଭାବରେ ପରିଚିତ କରିଥିଲେ? ଆସନ୍ତୁ ସାଧୁ ଜହନଙ୍କ ସୁସମାଚାରର ଏକମ ଅଧ୍ୟାୟକୁ ଆମେ ଫେରିଯିବା। ପୁଣି କେବଳ ଅଳ୍ପ ସମୟ ପାଇଁ ସେପରି କରିବା, ତେଣୁ ଧ୍ୟାନ ସହିତ ଶ୍ରବଣ କରନ୍ତୁ। ସର୍ବପ୍ରଥମ ଯିହୁଦୀ ବ୍ୟକ୍ତି ଜଣକ ଯିଏକି ତାଙ୍କ ପାଖକୁ କଦାଚ ଆସିଥିଲେ, ଯେତେବେଳେ କି ଫିଲିପ କିମ୍ବା ଆନ୍ଦ୍ରିୟ ମନ ପରିବର୍ତ୍ତନ କରିଥିଲେ ଆଉ ଚାଲିଗଲେ, ପୁଣି ନିଜର ଭାଇ ସିମୋନ ପିତରଙ୍କ ଦେଖା ପାଇଲେ, ସେ ଯୀଶୁଙ୍କ ନିକଟକୁ ସିମୋନଙ୍କୁ ଘେନି ଆସିଲେ, ଆଉ ତାଙ୍କର ନାମଟି ଯେ କଣ ସେ କଥାଟି ଯୀଶୁ ତାଙ୍କୁ କହିଥିଲେ। ତତ୍ପରେ ତାଙ୍କ ପିତାଙ୍କ ନାମ ଯେ କଣ ଥିଲା ସେ ବିଷୟଟି ମଧ୍ୟ କହିଥିଲେ। କେତେଜଣ ବ୍ୟକ୍ତି ସେ କଥାକୁ ଜାଣନ୍ତି? ସେହି ବ୍ୟକ୍ତି ଜଣକ ଯିଏକି ପରବର୍ତ୍ତୀ ସମୟରେ ସ୍ୱର୍ଗ ରାଜ୍ୟର ଚାବିଗୁଡ଼ାକୁ ହାସଲ କରିଥିଲେ, ସେହି ଜଣଙ୍କ ପ୍ରତି ଏହା ଯେ କିପରି ଧରଣର ପ୍ରଭାବ ପକାଇଥିଲା ବୋଲି ଆପଣମାନେ ବିଚାର କରନ୍ତି। ସେହିପରି ଭାବରେ ସେ ସ୍ୱୟଂକୁ ମସିହ ବୋଲି ପ୍ରମାଣିତ କରିଥିଲେ। ତେବେ ତ ଯଥାଶୀଘ୍ର ଫିଲିପ ପରିବର୍ତ୍ତିତ ହୋଇଥିଲେ, ପୁଣି ଚାଲିଯାଇ ନିଥନିଅଲଙ୍କ ଦେଖା ପାଇଥିଲେ। ତାହା ତ ପାହାଡି ଅଞ୍ଚଳର 30 ମାଇଲ ଦୂରତାର ସ୍ଥାନ ଥିଲା, ଆଉ ସେ ଗୃହ ଭିତରକୁ ପ୍ରବେଶ କରିଥିଲେ। ତତ୍ପରେ ତାଙ୍କୁ ଏପରି କହୁଥିବାର ମୁଁ ଶୁଣିପାରେ, ଆହେ ଶ୍ରୀମତୀ ନିଥାନିଏଲ, ନିଥାନିଏଲ ଭାଇ କେଉଁଠି ଅଛନ୍ତି? ଆରେ ହେ, ସେ ତ ଜିତ ବୃକ୍ଷର ବଗିଚାରେ ଅଛନ୍ତି। ସେହି ସ୍ଥାନକୁ ସେ ଖୁବ୍ ବେଗରେ ଦୌଡ଼ି ଯାଇଥିଲେ। ହେ ନିଥାନିଏଲ, ତୁମେ କେଉଁଠାରେ ଅଛ? ପୁଣି ଏକ ଗଛ ତଳେ ସେ ତାଙ୍କୁ ଦେଖିଥିଲେ, ସେଠାରେ ନିଥାନିଏଲ ପ୍ରାର୍ଥନା କରୁଥିଲେ। ପ୍ରାର୍ଥନାରୁ ସେ ଉଠିବା ପର୍ଯ୍ୟନ୍ତ ଫିଲିପ ସେହି ସ୍ଥାନରେ ଅପେକ୍ଷାରେ ରହିଥିଲେ। ତତ୍ପରେ ସେ ପଚାରିଥିଲେ, ହେ ଭାଇ ନିଥାନିଏଲ, ତୁମେ କିପରି ଅଛ? କୃଷିଜାତ ଦ୍ରବ୍ୟ କିପରି ହୋଇଛି? ଆରେ ବା, ସେ ଏକ ସୁସନ୍ଦେଶକୁ ଲାଭ କରିଥିଲେ। ଜଣେ ବ୍ୟକ୍ତିଙ୍କର ଯୋଗ୍ୟ ପନ୍ଥାଟି ତାହା ହିଁ ଅଟେ ଯିଏକି ଯୀଶୁଙ୍କୁ ସାକ୍ଷାତ କରି ତାହାଙ୍କୁ ପାଇଛି। ମୂର୍ଖତାର କର୍ମକୁ କରିବା ପାଇଁ ତା ପାଖରେ ଆଦୌ ସମୟ ନାହିଁ। ଆମେମାନେ ଯାହାଙ୍କର ଦର୍ଶନ ପାଇଛୁ, ଆସି ତାଙ୍କୁ ଭେଟ। ସେହି ନାଜରେତ ଯୀଶୁଙ୍କୁ ଆଉ ସେ ଯୋସେଫଙ୍କ ପୁତ୍ର ଅଟନ୍ତି, ଆଉ ପ୍ରାର୍ଥନାରୁ ଉଠିଲା ଉତ୍ତରେ ନିଥାନିଏଲଙ୍କୁ ଆପଣାର ବସ୍ତ୍ରକୁ ଝଡ଼ାଝଡ଼ି କରୁଥିବା ଦୃଶ୍ୟକୁ ମୁଁ ଦେଖିପାରୁଛି। ସେ କହିଥିଲେ, ହେ ଫିଲିପ, ତୁମକୁ ମୁଁ ଜଣେ ଉତ୍ତମ ବ୍ୟକ୍ତି ଆଉ ବିଶ୍ୱସ୍ତ ଲୋକ ବୋଲି ଜାଣିଥିଲି। ପୁଣି ନାଜରେତରୁ କୌଣସି ଉତ୍ତମ ବିଷୟ କଦାପି ଉତ୍ପନ୍ନ ହୋଇପାରେ? ଭଲ କଥା, ତୁମେ ତ ଜାଣ ଯେ ମସିହ ଯଦି ଆସିବେ, ତେବେ ସେ ଜେରୁସାଲେମକୁ ଆସିବେ, ଉପାସନାଳୟର ମାଧ୍ୟମରେ ଆସିବେ। ତାହା ହିଁ ଯାହାକି ଆଜିକାଲିର ଲୋକଗୁଡାକ ଚିନ୍ତା କରନ୍ତି, ବୁଝନ୍ତି ତ। ସେ ତ ଜେରୁସାଲେମକୁ ଆସିବେ। ଗତ ଉପାସନା ସମୟରେ କେଓଫା ଏ ସମ୍ବନ୍ଧରେ କୌଣସି ପ୍ରକାର ସୂଚନାକୁ ଆଦୌ ଦେଇନଥିଲେ, ତେଣୁ କୌଣସି ଈଶ୍ୱରତତ୍ତ୍ୱବିତ୍ ବିଦ୍ୱାନଗଣ ଏ ବିଷୟରେ କୌଣସି ପ୍ରକାର ସୂଚନାକୁ ଦେଇନଥିଲେ। ପୁଣି ତୁମେ ଜଣେ ସତର୍କ ବ୍ୟକ୍ତି, ସେ କଥାକୁ ମୁଁ ଜାଣିଛି, ତୁମେ କଣ ପୁରାପୁରି ଭାବରେ ଭ୍ରାନ୍ତ ପଥକୁ ଚାଲିଯାଇଛ? ଆରେ ହେ, ସେପରି ନୁହେଁ, ତୁମେ ଆସି ସ୍ୱୟଂରୁ ଦେଖିନିଅ। ସେ ପଚାରିଥିଲେ, କୌଣସି ଉତ୍ତମ ବିଷୟ ବାହାରି ପାରେ କି? କେହି ଜଣେ ଯୋଗ୍ୟ ବ୍ୟକ୍ତି ଦେଇପାରିଥିବା ସବୁଠାରୁ ଉତ୍ତମ ଉତ୍ତର ସେ ଦେଇପାରିଥିଲେ। ସେ କହିଥିଲେ, ଆସ ପୁଣି ସ୍ୱୟଂରୁ ଦେଖ। ପୁଣି ନିକଟବର୍ତ୍ତୀ ରାସ୍ତାର ପାଖାପାଖି ଜାଗାରେ ମୁଁ ନିଥାନିଏଲଙ୍କୁ ଏପରି କହୁଥିବା ଶୁଣିପାରେ କହନ୍ତି, କିମ୍ବା ନିଥାନିଏଲଙ୍କୁ ଫିଲିପ କହୁଥିବାର ମୁଁ ଶୁଣିପାରେ, କିପରି ବିଷୟ ସେ କଥାକୁ ତୁମେ ଜାଣ କି? ତୁମେ ସେଇ ମତ୍ସ୍ୟଜୀବୀ ବ୍ୟକ୍ତିଙ୍କୁ ମନେ ପକାଇ ପାରିବ କି ଯାହାଙ୍କ ଠାରୁ ତୁମେ ସେଦିନ ମତ୍ସ୍ୟ କିଣିଥିଲ, ଆଉ ଯିଏକି ନିଜର ନାମକୁ ସୁଦ୍ଧା ଦସ୍ତଖତ କରିପାରିନଥିଲେ? ହଁ, ମୁଁ ମନେ ପକାଏ, ସେଇ ବ୍ୟକ୍ତିଙ୍କ ନାମ ଯେ ସିମୋନ ଥିଲା ଏପରି ମୁଁ ଭରସା କରେ। ହଁ, ଏହା ତାହା ହିଁ ଅଟେ। ସେଦିନ ମସିହଙ୍କ ନିକଟକୁ ମୁଁ ତାଙ୍କୁ ନେଇ ଯାଇଥିଲି, ପୁଣି ସେ ତାହାଙ୍କୁ ଦେଖିଲା ଉତ୍ତରେ ତୁରନ୍ତ କହିଥିଲେ, ତୁମର ନାମ ସିମୋନ ଅଟେ, ତୁମର ପିତାଙ୍କ ନାମ ଜୁନସ ଅଟେ। ତତ୍ପରେ ମୁଁ ମୋତେ ଚକିତ କରିବ ନାହିଁ, ତଥାପି ତୁମେ ତାଙ୍କ ସମ୍ମୁଖକୁ ଯେତେବେଳେ ଆସିଥାଅ, ତୁମେ ଯେ କଣ ଥିଲ, କିଏ ଥିଲ, ସେ କଥାକୁ ସେ ଆଦୌ କିଛି କହିବେ ନାହିଁ। ସେ କହିଥିଲେ, ଓହୋ, ଏତେବେଳେ ତାହା ମୋ ପାଇଁ ନୁହେଁ, କେବଳ କ୍ଷଣଭର ପାଇଁ ଅପେକ୍ଷା କରିଥାଅ। ସୁତରାଂ ପରବର୍ତ୍ତୀ ଦିନ ସେମାନେ ପହଞ୍ଚିଥିଲେ, ସେତେବେଳେ ଯୀଶୁ ପ୍ରାର୍ଥନା ଧାଡ଼ିରେ ଉପସ୍ଥିତ ଥିଲେ, ସବୁଦିନ ପରି ପୀଡିତମାନଙ୍କ ପାଇଁ ପ୍ରାର୍ଥନା କରୁଥିଲେ, ଆଉ ସେ ଯେତେବେଳେ କରିପାରିଥାନ୍ତେ ମଣ୍ଡଳୀ ମଧ୍ୟରୁ ବାହାରି ଆସିଥିଲେ, ପୁଣି ସେ ଆଡ଼କୁ ଆସିଥିଲେ। ଯୀଶୁ ସେ ଆଡ଼କୁ ଚାହିଁ ଦେଖିଥିଲେ, ଆଉ ସେ ଫିଲିପଙ୍କୁ ଆସୁଥିବା ଦେଖିଥିଲେ, ଜଣେ ଅନ୍ୟ ବ୍ୟକ୍ତିଙ୍କୁ ମଝି ବାଟ ଦେଇ ଆଣୁଥିବା ଦେଖିଥିଲେ, ତେଣୁ ସେ ତାଙ୍କ ଆଡ଼କୁ ଚାହିଁଥିଲେ, ଆଉ ସେ କହିଥିଲେ, ଏଇ ଦେଖ, ଏ ଜଣେ ଇସ୍ରାଏଲି, ଏହାଙ୍କ ଠାରେ କୌଣସି ଛଳନା ନାହିଁ। ତାହା ତ ଏକ ଅତି ଅପରିଚିତ ଶିକ୍ଷା ଅଟେ। ସେହି ଜଣକ ତ ଗତକାଲିର ଯୀଶୁ ଥିଲେ, ଆଉ ସେ ଯଦି ସମାନ ଅଟନ୍ତି ତେବେ ଆଜି ମଧ୍ୟ ସେ ସେହି ଯୀଶୁ ଅଟନ୍ତି। ପୁଣି ସେ ବ୍ୟକ୍ତି ଜଣକ ଅଟକି ପଡିଥିଲେ, ମୁଁ ନିଥାନିଏଲଙ୍କୁ ଦେଖିପାରେ। ପୁଣି ଫିଲିପ ତାଙ୍କୁ ଇସାରା ଦେଇ କହିଥିଲେ, ମୁଁ ତୁମକୁ କଣ କହିଥିଲି, ମୁଁ ତୁମକୁ କଣ କହିଥିଲି? ସେ କହିଥିଲେ, ରାମ୍ପୁନି ଅର୍ଥାତ୍ ଗୁରୁ, ଶିକ୍ଷକ, କିମ୍ବା ଆଜିକାଲି ଆମମାନେ ଅନ୍ୟ ଯାହା କିଛି କହିଥାଉ ନା କାହିଁକି, ସେପରି ତୁମକୁ ଜଣା। ପ୍ରକୃତରେ ଏବ୍ରିର ଅସଲି ଶବ୍ଦ ଯାହାର ଅର୍ଥ ଶିକ୍ଷକ ଅଟେ। ସେ କହିଥିଲେ, ହେ ରାମ୍ପୁନି, ଆପଣ ମୋତେ କେବେ ପୂର୍ବେ ଦେଖିଥିଲେ? ଆପଣ କିପରି ଭାବରେ ମୋ ବିଷୟରେ ସବୁକିଛି ଜାଣିଲେ? ପୂର୍ବେ ଆପଣ ବିଗତ ଜୀବନରେ ମୁଁ ଆପଣଙ୍କୁ ଆଦୌ ଦେଖିନାହିଁ, ସୁତରାଂ ମୁଁ ଜଣେ ଯେ ଇସ୍ରାଏଲି, ସେ କଥାକୁ ଆପଣ କିପରି ଜାଣିଲେ? ମୁଁ ଯେ ଜଣେ ସତ୍ୟବାଦୀ, ନିଷ୍ଠାବାନ ଆଉ ବିଶ୍ୱାସଯୋଗ୍ୟ ବ୍ୟକ୍ତି, ସେ କଥାକୁ ଆପଣ କିପରି ଜାଣିଲେ? ଆପଣ ବିଗତ ଦିନରେ ଆପଣ ମୋତେ ଆଦୌ ଦେଖିନଥିଲେ, ଆପଣ ମୋତେ କିପରି ଚିହ୍ନିଲେ? ସେ କହିଥିଲେ, ଫିଲିପ ତୁମକୁ ଡାକିବା ପୂର୍ବେ ତୁମେ ଯେତେବେଳେ ଗଛ ତଳେ ଥିଲ, ମୁଁ ତୁମକୁ ଦେଖିଥିଲି। ଦିନକ ପୂର୍ବେ ପାହାଡିଆ ଅଞ୍ଚଳରେ ଘେରା ଥିବା 30 ମାଇଲ ଦୂରରେ ସେ ଥିଲେ, କିପରି ବିଚକ୍ଷଣ ଧରଣର ଦୃଷ୍ଟି ଶକ୍ତି! ଆଉ ସେ କଣ କହିଥିଲେ? ସେ କହିଥିଲେ, ହେ ରାବୁନି, ଆପଣ ଈଶ୍ୱରଙ୍କ ପୁତ୍ର, ଆପଣ ଇସ୍ରାଏଲ ରାଜା। ଯେହେତୁ ଯିହୁଦୀମାନେ ସେହି କଥାକୁ ପ୍ରକୃତରେ ବୁଝିପାରିଥାନ୍ତେ, ବର୍ତ୍ତମାନ ଆପଣମାନେ ଅପେକ୍ଷା କରି ରହନ୍ତୁ। ମନୋନୀତ ଯିହୁଦୀ ଜଣକ ସେହି ଥିଲେ। କେତେ ଜଣ ବ୍ୟକ୍ତି ମନୋନୟନ ବିଷୟକୁ ବିଶ୍ୱାସ କରନ୍ତି? ଆରେ ବା, କିନ୍ତୁ ଏପରି ଅଧିକାଂଶ ଲୋକ ଅଛନ୍ତି ଯେଉଁମାନେ ଏ କଥାକୁ ଆଦୌ ସ୍ୱୀକାର କିମ୍ବା ବିଶ୍ୱାସ କରିବେ ନାହିଁ। ବୁଝନ୍ତି ତ, ବାଇବଲ ଏପରି କହିଅଛି। ମାତ୍ର ସେହି ବ୍ୟକ୍ତି ଜଣକ ଆପଣଙ୍କ ଅନ୍ତରାତ୍ମା ମଧ୍ୟରେ ପବିତ୍ରତ୍ୱ ଲାଭ କରିଥିଲେ, ଈଶ୍ୱରଙ୍କ ଆତ୍ମା ଲାଭ କରିଥିଲେ, ପୁଣି ସେ ଏ କଥାକୁ ସ୍ୱୀକାର କରିଥିଲେ। କହିଥିଲେ, ରାବୁନି, ଆପଣ ଈଶ୍ୱରଙ୍କ ପୁତ୍ର ଅଟନ୍ତି, ଆପଣ ଇସ୍ରାଏଲର ରାଜା ଅଟନ୍ତି। ମାତ୍ର ସେହି ସ୍ଥାନରେ ସେହି ଦିନ ମାନଙ୍କ ଧର୍ମଯାଜକଗଣ ଉପସ୍ଥିତ ଥିଲେ, ଯାଜକଗଣ ଓ ବିଚକ୍ଷଣ ଶିକ୍ଷକଗଣ ତାଙ୍କ କଥାକୁ ଶୁଣୁଥିଲେ, ଆଉ ସେମାନେ ଯେ କଣ କହିଥିଲେ ସେ କଥାକୁ ଆପଣମାନେ ଜାଣନ୍ତି କି? ସେମାନେ କହିଥିଲେ, ସେ ଜଣେ ଭାବିବକ୍ତା ଅଟେ, ସେ ଆପଣଙ୍କ ଉପରେ ବାଲ ଜିବୁଲର ଆତ୍ମାରେ ଅଧିଷ୍ଠିତ ଅଟେ। ଯୀଶୁ ତ, ହଁ, ସେମାନେ ଏ କଥାକୁ ପାଟି କରି ଅତି ଉଚ୍ଚ ଶବ୍ଦରେ ଆଦୌ କହିନଥିଲେ, ନୁହେଁ, ସେପରି ଆଦୌ ନୁହେଁ। ତତ୍ପରେ ଯୀଶୁ ବୁଲି ପଡିଥିଲେ, ସେମାନଙ୍କ ଆଡ଼କୁ ଚାହିଁଥିଲେ, ସେ କହିଥିଲେ, ତୁମମାନେ ମୋତେ ଯେପରି ସମ୍ବୋଧନ କରି ଡାକିପାର, ଆଉ ସେଥିରେ ଅଧିଷ୍ଠିତ ହୋଇ ରହିଥାଅ, କିନ୍ତୁ ଏପରି ସମୟ ପ୍ରସ୍ତୁତ ହେବ ଯେତେବେଳେ ପବିତ୍ର ଆତ୍ମା ଅବତରଣ କରି ଆସିବେ, ଆଉ ଏହି ସମାନ କାର୍ଯ୍ୟ କରୁଥିବା ଅବସରରେ ତୁମମାନେ ତାଙ୍କ ବିରୁଦ୍ଧରେ ଯଦି ଗୋଟିଏ ମାତ୍ର ସେପରି ବାକ୍ୟ କୁହ, ତେବେ ଏହି ଜଗତରେ କିମ୍ବା ଆଗତ ହେବାକୁ ଥିବା ଜଗତରେ ତାହା ଆଦୌ କ୍ଷମଣୀୟ ନହିବ। ସୁତରାଂ କାହାର ସହିତ ଥାଇ ଆମମାନେ କାର୍ଯ୍ୟ କରୁଅଛୁ? ସେହିମାନେ ତ ଯିହୁଦୀ ଗଣ ଥିଲେ। ପୁଣି ପ୍ରକୃତ ଆଉ ନିଷ୍ଠାବାନ ଯିହୁଦୀ ଗଣ ତାଙ୍କୁ ମତ୍ସ୍ୟ ବୋଲି ବିଶ୍ୱାସ କରିଥିଲେ, ଶିକ୍ଷକଗଣ ପୁଣି ଈଶ୍ୱର ତତ୍ତ୍ୱବିତ୍ ଗଣ ସେମାନେ ଯାହା କିଛି ଥିଲେ ନା କାହିଁକି, ସେମାନେ କେଉଁମାନେ ଥିଲେ? ସେମାନେ ଯେପରି ଅଧ୍ୟୟନ କରିସାରିଅଛୁ, ଆମେମାନେ ଯେପରି ଅଧ୍ୟୟନ କରିସାରିଅଛୁ, ତଦନୁସାରେ ସେମାନେ ସର୍ପର ବଂଶ ଥିଲେ। ସେ କହିଥିଲେ, ତୁମେମାନେ ତୁମମାନଙ୍କ ପିତା ଶୟତାନ ଠାରୁ ଉତ୍ପନ୍ନ, ଏହା ସତ୍ତ୍ୱେ ସେମାନେ ଚତୁର, ବିଦ୍ୱାନ, ପବିତ୍ର ବ୍ୟକ୍ତି ଥିଲେ, ସେମାନେ କୁଟାଟେ ସୁଦ୍ଧା ଉଠାଉ ନଥିଲେ, ପବିତ୍ର ଧାର୍ମିକ ବ୍ୟକ୍ତି ଥିଲେ, ସେମାନେ ବିଶ୍ରାମ ବାରକୁ ଭାଙ୍ଗୁ ନଥିଲେ, ସେମାନେ ମାଂସ ଭୋଜନ କରୁନଥିଲେ, ସେମାନେ ଅତି ଧାର୍ମିକ ଗଣ ଥିଲେ, ଏହା ସତ୍ତ୍ୱେ ସେମାନେ ଏହାକୁ ବୁଝିବାରେ ଅକ୍ଷମ ଥିଲେ। ଦେଖନ୍ତୁ ସେମାନେ ମନୁଷ୍ୟମାନଙ୍କ ଦ୍ୱାରା ଶିକ୍ଷିତ ବ୍ୟକ୍ତିଗଣ ଥିଲେ, ପରମେଶ୍ୱର ତ ମୂର୍ଖମାନଙ୍କୁ ତାଙ୍କ ଲୋକମାନଙ୍କୁ ପ୍ରଶିକ୍ଷିତ କରନ୍ତି, ତାହା ସିଧାସଳଖ ବିଷୟ। ଈଶ୍ୱରଙ୍କ ଆହୁତ ବ୍ୟକ୍ତିଗତ ସେମାନେ ଅଟନ୍ତି। ତତ୍ପରେ ଏକଦା ସେ ଥିଲେ, ତାହା ହିଁ ଜିହୁଦୀଗଣ ବିଚାର କରିଥିଲେ। ସେହିପରି ଭାବରେ ସେ ଆପଣାକୁ ଜିହୁଦୀମାନଙ୍କ ନିକଟରେ ପ୍ରଘଟ କରିଥିଲେ। ଏହା ଯେ ଧର୍ମଶାସ୍ତ୍ରର ଉକ୍ତି, ଏ କଥାକୁ କେତେଜଣ ବ୍ୟକ୍ତି ଜାଣନ୍ତି? ଉତ୍ତମ ବିଷୟ। ପୁଣି ଯଦି ଜିହୁଦୀମାନଙ୍କ ନିକଟରେ ସେ ଆପଣଙ୍କୁ ପ୍ରକଟ କରିଥିଲେ, ତେବେ ତ ଜିହୁଦୀମାନଙ୍କ ସହିତ ଗତକାଳ ଯୀଶୁ ସେହି ଜଣକ ଥିଲେ। ଆଉ ଆପଣ କହିଥିଲେ ତାଙ୍କର ଆଗମନ ବିଷୟକୁ ସମରିଆମାନେ ସୁଦ୍ଧା ଅପେକ୍ଷା କରି ରହିଥିଲେ। ହଁ, ସେମାନେ ସେପରି କରୁଥିଲେ, କିନ୍ତୁ ବିଜାତୀୟ ଗଣ ସେପରି କରୁନଥିଲେ, କେବଳ ସମରିଆ ଗଣ ତଦୁପ କରୁଥିଲେ। ତତ୍ପରେ ସମୀରଣୀମାନଙ୍କ ସହିତ ସେ ଯେତେ ଭେଟ କରିଥିଲେ, ତାହାଙ୍କୁ ସମୀରଣ ମଧ୍ୟ ଦେଇ ଯିବାକୁ ପଡ଼ିଥିଲା। ପ୍ରାୟ ଯିବା 12 ଘଣ୍ଟା ସମୟରେ ସେ ସ୍ଥଗିତ ହୋଇ ପଡ଼ିଥିଲେ। ପୁଣି ଭୋଜନ ସାମଗ୍ରୀ କ୍ରୟ କରିବାକୁ ସେ ଆପଣ ଶିଷ୍ୟମାନଙ୍କ ନିକଟବର୍ତ୍ତୀ ସ୍ଥାନକୁ ପ୍ରେରଣ କରିଥିଲେ। ସେ ଏକ କୂପ ନିକଟରେ ଯାଇ ବସି ପଡ଼ିଥିଲେ। ସେହି ନଗରରୁ ଜଣେକ ନାରୀ ବାହାରି ଆସିଥିଲେ, ଆରମ୍ଭ କରିଥିଲେ, ଆଉ ଏହି ଅଞ୍ଚଳରେ ଆମମାନେ ତାହାକୁ ଚିହ୍ନୁ। ଜଣେ ଅଖ୍ୟାତି ସମ୍ପନ୍ନ ନାରୀ, ବ୍ୟଭିଚାରୀ ନାରୀ ରୂପେ ଆପଣମାନଙ୍କୁ ଯେପରି ଜଣା, ଜଣେ ନଷ୍ଟ ଚରିତ୍ର ନାରୀ ରୂପେ ପରିଚିତ ଅଟନ୍ତି। ସୁତରାଂ ସେ ବାହାରି ଆସିଥିଲେ, ପୁଣି ପାଣି କାଢିବା ନିମନ୍ତେ ସେ ଆପଣଙ୍କ ବାଲ୍ଟିକୁ କୂଅ ମଧ୍ୟକୁ ପକାଇଥିଲେ। ଆଉ ସେ ଆପଣଙ୍କ ପଛରେ ଏକ ରବକୁ ଏପରି କହୁଥିବା ଶୁଣିଥିଲେ, ହେ ନାରୀ, ମୋତେ ପିଇବାକୁ ଦିଅ। ଆଉ ସେ ଚାରିଆଡ଼କୁ ଆଖି ବୁଲାଇ ଦେଖିଥିଲେ, ପୁଣି ସେଠାରେ ମଧ୍ୟମ ବୟସ୍କ ଜଣେ ଜିହୁଦୀଙ୍କୁ ଦେଖିଥିଲେ। ସେ ପ୍ରାୟ 30 ବର୍ଷ ବୟସର ବ୍ୟକ୍ତି ଥିଲେ, ମାତ୍ର ସେ ଯେ 50 ବର୍ଷ ବୟସ ପରି ଦେଖାଯାଉଥିଲେ, ଏପରି ବାଇବଲ କହିଥିଲା। ସେମାନେ କହିଥିଲେ, ତୁମକୁ ଏ ଯାଏ 50 ବର୍ଷ ସୁଦ୍ଧା ହୋଇନାହିଁ, ତଥାପି ତୁମେ ଅବ୍ରାହମଙ୍କୁ ଦେଖିଅଛ ବୋଲି କହୁଅଛ। ସେ କହିଥିଲେ, ଅବ୍ରାହମଙ୍କ ପୂର୍ବରୁ ମୁଁ ଅଛି। ଦେଖନ୍ତି ତ, ସମ୍ଭବତଃ ଜଣେ ବୃଦ୍ଧ ବ୍ୟକ୍ତି ରୂପେ ଦେଖାଯାଉଥିଲେ, ତାଙ୍କ କାର୍ଯ୍ୟଭାର ଯୋଗୁଁ, ପୁଣି ତାଙ୍କର ମାନବୀୟ ଶରୀର ଯୋଗୁଁ ସେପରି ଦେଖାଯାଉଥିଲେ। ପୁଣି ସେ ଚାରିଆଡ଼କୁ ଚାହିଁ ଦେଖିଥିଲେ, ସେ ଜଣେ ଜିହୁଦୀ ଥିଲେ, ତାହା ସେ ଜାଣିଥିଲେ। ସେ କହିଥିଲେ, ମହାଶୟ, ଜଣେ ସମୀରଣିଆ ଠାରୁ ସେପରି ଭାବରେ ଜଳ ମାଗିବା ଜଣେ ଜିହୁଦୀର ବ୍ୟବହାର ବିରୁଦ୍ଧ କାର୍ଯ୍ୟ। ଆମମାନଙ୍କର ପରସ୍ପର ସହିତ କୌଣସି ପ୍ରକାରର କିଛି ଚଳନ ନାହିଁ। ସେ କହିଥିଲେ, ହେ ନାରୀ, ଯାହାଙ୍କ ସହିତ ତୁମେ କଥାବାର୍ତ୍ତା କରୁଅଛ, ସେ କିଏ ଏହା ଯଦି ଜାଣିଥାନ୍ତ, ସେ ତୁମେ ମୋତେ ପାନ କରିବାକୁ ମାଗିଥାନ୍ତ, ତତ୍ପରେ ମୁଁ ତାହାକୁ କାଢି ତୁମକୁ ଦେଇଥାନ୍ତି, ଆଉ ତୁମକୁ ଜଳ କାଢିବାକୁ ପୁନଶ୍ଚ ଆସିବାକୁ ପଡ଼ିନଥାନ୍ତା। ସେ କଣ କରୁଥିଲେ? ତାର ଆତ୍ମା ସହିତ ସମ୍ପର୍କ ସ୍ଥାପନ କରୁଥିଲେ, ବୁଝନ୍ତି ତ? ଲକ୍ଷ୍ୟ କରନ୍ତୁ, ଏତେବେଳେ ସେ ସମୀରଣୀମାନଙ୍କ ନିକଟରେ ସ୍ୱୟଂକୁ ପ୍ରକଟ କରିବାକୁ ପ୍ରୟାସ କରୁଥିଲେ। ଆଉ ସେ କହିଥିଲେ, ଆପଣମାନେ ସେପରି କାହିଁକି କହନ୍ତି ଯେ ଉପାସନା ସ୍ଥାନ ଜେରୁସାଲେମ ରହିଛି? ଆମମାନେ କହିଥାଉ ତାହା ଏହି ପର୍ବତରେ ରହିଛି। ସେ କହିଥିଲେ, ଏହି ସମୟ ବି ଆସୁଅଛି ଆଉ ବର୍ତ୍ତମାନ ସୁଦ୍ଧା ଉପସ୍ଥିତ, ଯେତେବେଳେ ତୁମମାନେ ଜେରୁସାଲେମରେ ଅଥବା ଏହି ପର୍ବତରେ ଈଶ୍ୱରଙ୍କ ଉପାସନା ଆଉ କରିବ ନାହିଁ, ମାତ୍ର ଆତ୍ମାରେ ଆଉ ସତ୍ୟତାରେ ଉପାସନା କରିବ, ଯେହେତୁ ପିତା ଏପରି ଉପାସକଙ୍କୁ ଆବଶ୍ୟକ କରନ୍ତି। ସେ କଣ କରୁଥିଲେ? ତାହାଙ୍କ ପ୍ରାଣ ସହିତ ସମ୍ପର୍କ ସ୍ଥାପନ କରୁଥିଲେ। କିଛି କ୍ଷଣ ଉତ୍ତାରେ ତାଙ୍କ ସମସ୍ୟାରେ ଯେ କେଉଁ ସ୍ଥାନ ରହିଥିଲା ସେ କଥାକୁ ସେ ଜାଣିବା ଉତ୍ତାରେ, ତାଙ୍କ ସମସ୍ୟାରେ ଯେ କିପରି ଜଣ ଥିଲା ସେ କଥାକୁ କେତେ ଜଣ ଜାଣନ୍ତି? ତାଙ୍କର 5ଟି ସ୍ୱାମୀ ଥିଲେ, ପୁଣି ସେ ଷଷ୍ଠ ଜଣଙ୍କ ସହିତ ରହୁଥିଲେ। ତେଣୁ ସେ କହିଥିଲେ, ହେ ନାରୀ, ଯାଅ, ନିଜର ସ୍ୱାମୀଙ୍କୁ ଧରି ଏଠାକୁ ଆସ। ସେ କହିଥିଲେ, ମୋର କେହି ସ୍ୱାମୀ ନାହାନ୍ତି। ସେ କହିଥିଲେ, ତାହା ସତ୍ୟ କଥା ଅଟେ, ତୁମର 5 ସ୍ୱାମୀ ଥିଲେ, ପୁଣି ଯାହାଙ୍କ ସହ ତୁମେ ବର୍ତ୍ତମାନ ରହୁଅଛ ସେ ମଧ୍ୟ ତୁମର ନୁହନ୍ତି। ସେ ଅବିଚଳିତ ରୂପେ ଠିଆ ହୋଇ ପଡ଼ିଥିଲେ, ପୁଣି ତାଙ୍କର ଆଡ଼କୁ ଏକ ଦୃଷ୍ଟିରେ ଚାହିଁ ଦେଖିଥିଲେ, ମାତ୍ର ସେ ଏପରି ଆଦର କହିନଥିଲେ, ମହାଶୟ, ଆପଣ ବାଲ ଜିବୁଲ ଅଟନ୍ତି, ଆପଣ ଜଣେ ଭାବିଭକ୍ତ ଅଟନ୍ତି। ଜେଫରସନଭିଲର ଅର୍ଦ୍ଧେକ ପାଳକମାନଙ୍କ ଠାରୁ ଅଧିକ କିଛି ବିଷୟ ଈଶ୍ୱର ସମ୍ବନ୍ଧରେ ସେ ଜାଣିଥିଲେ। ଜଣେ ବ୍ୟଭିଚାରିଣୀ ହୋଇଥିବା ସତ୍ତ୍ୱେ ସେ ତାହା ଜାଣିଥିଲେ, ତାହା ହିଁ ନ୍ୟାୟୋଚିତ ବିଷୟ ଅଟେ। ସେ କହିଥିଲେ, ମହାଶୟ, ଆପଣ ଯେ ଜଣେ ଭାବବାଦୀ ଅଟନ୍ତି ତାହା ମୁଁ ଧାରଣା କରେ। ଜନୈକ ଭାବବାଦୀଙ୍କୁ ଲକ୍ଷ୍ୟ କରନ୍ତୁ, ଆଉ ସେହି ବଚନକୁ ଆପଣମାନେ ଯଦି ଫେରିଯାଆନ୍ତି ତେବେ ସେ ବିଷୟକୁ ଆପଣମାନେ ଦେଖିପାରିବେ। ସେହି ଜଣକ ଆସିବେ ବୋଲି ମୋସା କହିଥିବା ଭାବ ଜଣକ ସେ ଥିଲେ, ବୁଝନ୍ତୁ। ତୁମମାନଙ୍କର ପ୍ରଭୁ ପରମେଶ୍ୱର ମୋ ସଦୃଶ ଜଣେ ଭାବାଦୀଙ୍କୁ ତୁମମାନଙ୍କ ମଧ୍ୟରୁ ଉତ୍ପନ୍ନ କରିବେ। ସେ କହିଥିଲେ ଆପଣ ଯେ ଜଣେ ଭାବାଦୀ ଏପରି ମୁଁ ଜାଣିପାରୁଅଛି। ସେ ଯେ ତଦ୍ଭିନ୍ନ ଅନ୍ୟ କିଛି ବିଷୟ ଜାଣିନଥିଲେ ଏହା ତାହାଙ୍କୁ ଜଣାଥିଲା। ଏ ବିଷୟକୁ ସେ ବୁଝିପାରିନଥିଲେ। କହିଥିଲେ ଆପଣ ଯେ ଜଣେ ଭାବାଦୀ ଏପରି ମୁଁ ଜାଣିପାରୁଅଛି। ବର୍ତ୍ତମାନ ଏହି ସ୍ଥାନରେ ଶ୍ରମଣ କରନ୍ତୁ, ଆମମାନେ ସମରୀୟ ଗଣ, ବର୍ତ୍ତମାନ ଯେଉଁଦିନ ଗଣ ଆଦୌ ନୁହନ୍ତି ସମରୀୟ ଗଣ, ଆମମାନଙ୍କୁ ଜଣା ଯେ ଖ୍ରୀଷ୍ଟ ଯେତେବେଳେ ଆସିବେ, ମସିହ ଯେତେବେଳେ ଆସିବେ, ସେ ଏହି ସବୁ ବିଷୟ ଆମମାନଙ୍କୁ ଜଣାଇବେ। ଦେଖନ୍ତୁ କିପରି ଧରଣର ଚିହ୍ନ ନିମନ୍ତେ ସେମାନେ ଅପେକ୍ଷା କରୁଥିଲେ, ସେ କଥାକୁ ବୁଝନ୍ତି କି ମସିହଙ୍କ ଚିହ୍ନର ଉଦ୍ଦେଶ୍ୟରେ ସେମାନେ ଅପେକ୍ଷା କରିଥିଲେ। ମସିହ ଯେତେବେଳେ ଆସିବେ ସେ ଏହି ସବୁ ବିଷୟ ଆମମାନଙ୍କୁ ଜଣାଇବେ। ତଥାପି ଆପଣ କିଏ ଅଟନ୍ତି? ସେ କହିଥିଲେ ଯିଏ ତୁମ୍ଭ ସହିତ କଥାବାର୍ତ୍ତା କରୁଅଛନ୍ତି ଆମ୍ଭେ ସେହି ଜଣକ ଅଟୁ। ତତ୍ପରେ ସେ ଆପଣାର ଜଳପାତ୍ରକୁ ସେହି ସ୍ଥାନରେ ଛାଡ଼ିଦେଲେ, ପୁଣି ସହର ମଧ୍ୟକୁ ଧାଇଁଗଲେ ଆଉ କହିଲେ ଆସ ଜଣଙ୍କୁ ଦେଖିବ, ମୁଁ ଯାହା ଯାହା କରିଅଛି ସେ ସବୁ ସେ ମୋତେ କହିଲେ। ସେ କେଜାଣି ଖ୍ରୀଷ୍ଟ ହେବେ ପରା, ଆଉ ତାହା ସେହି ସମୟ ନିମନ୍ତେ ଯଦି ମସିହଙ୍କର ଚିହ୍ନ ଥିଲା ତେବେ ଏହାକୁ ବର୍ତ୍ତମାନର ଯୁଗ ନିମନ୍ତେ ମସିହଙ୍କର ଚିହ୍ନ ଅବଶ୍ୟ ହିଁ ହେବାକୁ ଅଛି ଯଦି ସେ ସେପରି ଅଟନ୍ତି। ମନେ ରଖିଥାନ୍ତୁ, ଗୋଟିଏ ମାତ୍ର ଅବସର ନିମିତ୍ତ ସେହି ଅଦ୍ଭୁତ କର୍ମଗୁଡ଼ାକ ବିଜାତିମାନଙ୍କ ମଧ୍ୟରେ ଆଦୌ କାର୍ଯ୍ୟକାରୀ ହୋଇନଥିଲା, ଏହାକୁ ବାରଣ କରାଯାଇଥିଲା। ସେପରି କାହିଁକି? ବିଜାତିମାନଙ୍କୁ ଦୀର୍ଘ 2000 ବର୍ଷର ମାଣ୍ଡଳିକ ଯୁଗର ଇତିହାସରେ ସୁବର୍ଣ୍ଣ ସୁଯୋଗଟିକୁ ପୂର୍ବ ସଂକଳ୍ପିତ ଯୋଜନାର ଅନ୍ତର୍ଗତ ମିଳିସାରିଥିଲା। ତଥାପି ବିଜାତୀୟ ଯୁଗର ଶେଷ ସମୟଟି ଏହି ସ୍ଥାନରେ ପରିଚିତ ଅବସ୍ଥା ରହିଛି, ଆଉ ରୁଷିଆ ଦେଶର କମ୍ୟୁନିଷ୍ଟ ମାନେ ଆପଣମାନଙ୍କ ଆଡ଼କୁ ସିଧାସଳଖ ପରମାଣୁ ବଣାକୁ ଲକ୍ଷ୍ୟ ରଖି ଅଛନ୍ତି, ମଧ୍ୟ ଏହାକୁ ସମୟ ଲୋପ କରିବାକୁ ପ୍ରସ୍ତୁତ ହୋଇ ରହିଅଛନ୍ତି। ଆଦୌ ଚିନ୍ତିତ ହୁଅନ୍ତି ନାହିଁ, ଏହା ଘନେଇ ଆସୁଅଛି, ଯେହେତୁ ବାଇବଲ ଏପରି ହିଁ କହିଅଛି। ଏହା ଆପଣଙ୍କ ନାମକୁ ଲିଖିତାକାରରେ ଧାରଣ କରି ଏହି ସ୍ଥାନରେ ଅବସ୍ଥାନ କରି ରହିଥିବ, ଆଉ ବିଶ୍ୱର ସମସ୍ତ ରାଷ୍ଟ୍ରକୁ ଏହା କେବଳ ଏକ ସେକେଣ୍ଡ ସମୟରେ ଖତରାସି କରି ପ୍ରସ୍ତୁତ କରିଦେବ। ଏହା ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ସ୍ତୂପରେ ପରିଣତ ହୋଇଯିବ। ଲକ୍ଷ୍ୟ କରନ୍ତୁ, ତାହା ତ ଈଶ୍ୱରଙ୍କ କାର୍ଯ୍ୟ ଅଟେ ଯାହାକୁ ସେ ସମ୍ପନ୍ନ କରୁଅଛନ୍ତି। ସେମାନେ ଯେ ସ୍ୱତନ୍ତ୍ରତାର ଏକ ରାଜତନ୍ତ୍ର ରାଷ୍ଟ୍ର ସେ କଥାଟି ମୋତେ ଜଣା। ସେମାନେ ମୂର୍ତ୍ତି ପୂଜକମାନଙ୍କର ଏକ ଦଳ ଅଟନ୍ତି। ବିତି ଯାଇଥିବା ସକଳ ବର୍ଷରେ ଇସ୍ରାଏଲକୁ ସୁଧାରିବା ଅଭିପ୍ରାୟରେ ପରମେଶ୍ୱର ମୂର୍ତ୍ତି ପୂଜକ ରାଷ୍ଟ୍ରଗୁଡ଼ାକୁ ଉତ୍ଥାପିତ କରିନଥିଲେ କି? ବାଇବଲ ଦୃଢ଼ୋକ୍ତି ପ୍ରକାଶ କରି ବ୍ୟକ୍ତ କରିଥାଏ ଯେ ରୁଷିଆ ପୁଣି ସାମ୍ୟବାଦ ନୀତି ଜଗତ ଲୋକମାନଙ୍କର ଦୁଷ୍କର୍ମର ଭରପୁର ପରିଶୋଧ କାରଣେ ଈଶ୍ୱରଙ୍କ ହସ୍ତରେ ହାତବାସୀ ହୋଇ କାର୍ଯ୍ୟ କରୁଅଛନ୍ତି। ତଥାପି ଏଥିପୂର୍ବେ କି ଏହା ସଂଘଟିତ ହୋଇପାରେ, ଉର୍ଦ୍ଧାନ୍ତିକରଣ ଉପସ୍ଥିତ ହୋଇଥାଏ, ପୁଣି ସେ ଘଟଣାଟି ଘଟିବା ପୂର୍ବେ ମଣ୍ଡଳୀକୁ ସ୍ୱଗୃହକୁ ଉତ୍ଥିତ କରିଥାଏ, ପୁଣି ନିକଟବର୍ତ୍ତୀ ହୋଇଥିବା କାରଣେ ତାହା ଯଦି ଏତେ ସନ୍ନିକଟବର୍ତ୍ତୀ ହୋଇଥାଏ ତେବେ ଉର୍ଦ୍ଧାନ୍ତିକର ସମୟଟି କେତେ ଅଧିକ ନଥିବ, ତହିଁରୁ ଆହୁରି ଅଧିକ ନିକଟବର୍ତ୍ତୀ ଅଟେ। ତେଣୁ ଆମମାନେ କାହିଁ କେତେ ବ୍ୟଗ୍ର ସେ ବିଷୟକୁ ଆପଣମାନେ ଲକ୍ଷ୍ୟ କରନ୍ତି, ଯେପରି ଭାବରେ ମୁଁ ପ୍ରଚାର କରିଥାଏ ତାହା ଯେ କାହିଁକି ପୁଣି ମୁଁ କରିପାରିଲା ଭଳି ଅଧିକ ପରିଶ୍ରମ ଉଦ୍ୟମ ଯେ କାହିଁ କରୁଅଛି ସେ ବିଷୟକୁ ଆପଣମାନେ ଲକ୍ଷ୍ୟ କରନ୍ତୁ। ଯେ ସକଳ ଉଦ୍ୟମକୁ ସେ କରିପାରନ୍ତି ସେ ସବୁକୁ ପରମେଶ୍ୱର ଯେତେବେଳେ କରୁଅଛନ୍ତି, ମନୋନୀତ ମଧ୍ୟରେ ତାହାକୁ ସ୍ଥାପନ କରିବାକୁ, ନାରୀର ବୀଜକୁ ବାହାରକୁ କାଢି ଆଣିବାକୁ, ଯେପରିକି ସର୍ପର ବୀଜଟି ଦଣ୍ଡିତ ହୋଇପାରେ, ଏହି ଅଭିପ୍ରାୟକୁ ନେଇ ଈଶ୍ୱର କାର୍ଯ୍ୟ କରୁଅଛନ୍ତି, ତାହା ହିଁ ନିରାଟ ସତ୍ୟ କଥା। ତାହା ହିଁ କରିବା ନିମନ୍ତେ ସେ ପ୍ରତିଜ୍ଞା କରିଥିଲେ। ଆଉ ସେହି ଚିହ୍ନଗୁଡ଼ିକ ମାଧ୍ୟମରେ ଯୀଶୁ ଯଦି ସ୍ୱୟଂକୁ ଯିହୁଦୀ ପୁଣି ସମ୍ମିଳନୀୟମାନଙ୍କ ମଧ୍ୟରେ ପରିଚିତ କରାଇଥିଲେ, ଆଉ ଆମମାନଙ୍କ ମଧ୍ୟରେ ସେହି ସମାନ ଚିହ୍ନଗୁଡ଼ାକୁ ପ୍ରକଟ ନ କରୁଥିବା ଯୋଗୁଁ ଆମମାନଙ୍କୁ ତହିଁରୁ ବଞ୍ଚିତ କରି ପକାନ୍ତି, ତେବେ ସେ ଅନ୍ୟାୟୀ ଅଟନ୍ତି। ସେ ଆମମାନଙ୍କୁ ମେଥଡିଷ୍ଟ ଗଣ କହି, ବ୍ୟାପ୍ଟିଷ୍ଟ ଗଣ କହି, ପୁଣି ଆମମାନେ ଯେ କ୍ୟାଥୋଲିକ ଅଟୁ ଏପରି କହି, ପ୍ରେସବିଟେରିଆନ ଏପରି କହି ଆମମାନେ ସେପରି ଅବସ୍ଥାରେ ରହିବାକୁ ଯଦି ଛାଡି ଦିଅନ୍ତି ତେବେ ଅଭିନନ୍ଦନ ଜଣାଇ ଆମମାନଙ୍କ ପାଖ ଦେଇ ଚାଲିଯାଆନ୍ତି। ଆଜ୍ଞା, ସେପରି ଆଦୌ ସମ୍ଭବ ନୁହେଁ। ସେ ତ ଆମମାନଙ୍କୁ ମୃତ ହୋଇସାରିଥିବା ଈଶ୍ୱର ତତ୍ତ୍ୱ ଜ୍ଞାନରୁ ପୃଥକ କରିବାକୁ ଚାହାନ୍ତି। ସର୍ବପ୍ରଥମ ଅବସ୍ଥାରେ ସେ ଯେପରି ଧରଣର କାର୍ଯ୍ୟ କରିଥିଲେ, ଠିକ୍ ସେପରି ଧରଣର ସକଳ ଚିହ୍ନ ପୁଣି ଅଦ୍ଭୁତ ଲକ୍ଷଣ ଗୁଡ଼ାକ ସହିତ ତାହାକୁ ଅବଶ୍ୟ ପରିଚିତ କରାଇବେ। ସେ ଯଦି ପ୍ରକୃତରେ ଆଜି କାଲି ଓ ଚିରଦିନ ସମାନ ହୋଇଥାନ୍ତି ତେବେ ସେପରି ଅବଶ୍ୟ କରିବେ। ସେହି ଦିନମାନଙ୍କର ମଧ୍ୟରେ ଆମମାନେ ବର୍ତ୍ତମାନ ପଦାର୍ପଣ କରିସାରିଛୁ। ବର୍ତ୍ତମାନ ଆମମାନେ ଏହି ସ୍ଥାନରେ ଉପସ୍ଥିତ। ବାଇବଲ ଦ୍ୱାରା ସାକ୍ଷ୍ୟଦାନ ଦ୍ୱାରା, ଆତ୍ମାଙ୍କ ଦ୍ୱାରା, ବିଜ୍ଞାନ ଦ୍ୱାରା, ପୁଣି ଅନ୍ୟାନ୍ୟ ବିଷୟ ମଧ୍ୟ ଏତେବେଳେ ପ୍ରମାଣ କରନ୍ତି ଯେ ତାହା ବର୍ତ୍ତମାନ ଉପସ୍ଥିତ। ଓହୋ, ମୁଁ ସେମାନେ ବି ଦେଖିପାରନ୍ତି। ଏହି ଉଦ୍ଦେଶ୍ୟରେ ମୁଁ ଇଚ୍ଛା କରେ ଯେମିତି ଲୋକମାନଙ୍କ ମଧ୍ୟ ତାହାକୁ ବାଧ୍ୟତାମୂଳକ ରୂପେ ଅବସ୍ଥାନ କରାଇବା ଅଭିପ୍ରାୟରେ ମୋ ମଧ୍ୟ ସେତିକିଟା ବଳ ରହିପାରନ୍ତା। ଜେଫରସନଭିଲରେ ଅବସ୍ଥାନ କରୁଥିବା ଆପଣମାନଙ୍କ ପରି ସଜ୍ଜନ ବ୍ୟକ୍ତିଗଣ ଆପଣମାନେ ମୋହର ଲୋକ ଅଟନ୍ତି। ମୁଁ ଆପଣମାନଙ୍କ ସହିତ ଆଉ ଆପଣମାନଙ୍କ ଗହଣରେ ବଢ଼ିଥିଲି, ତେଣୁ ମୁଁ ଆପଣମାନଙ୍କୁ ସ୍ନେହ କରେ। ମୁଁ ଜଣେ ଭଣ୍ଡ ବ୍ୟକ୍ତି, ମୋ ବିଷୟ ସେପରି ଆଦୌ ଚିନ୍ତା କରନ୍ତୁ ନାହିଁ। ସେହି ପୂର୍ବାସ ବିଷୟ ତାହା ତଦ୍ରୁପଧରଣ ଯେ ଏପରି ଆପଣମାନେ ବିଚାର କରନ୍ତି କି ପଛକୁ ଚାହିଁ 37 ମସିହାର ବନ୍ୟା ଘଟଣାକୁ ଚିନ୍ତା କରନ୍ତୁ। ଆପଣମାନଙ୍କ ପରି ଲୋକମାନେ ଏହି ଆରାଧନାରେ ଉପସ୍ଥିତ ଥାଇ ସେତେବେଳେ ଏ କଥାଟିକୁ ଥଟ୍ଟାରେ ଉଡାଇ ଦେଇଥିଲେ, ଆଉ ମୁଁ କହିଲି ସେଠାରେ ସ୍ପ୍ରିଙ୍ଗ ଷ୍ଟ୍ରିଟ୍ ମଧ୍ୟରେ 22 ଫୁଟ ଉଚ୍ଚତାରେ ପାଣି ଜମି ରହିବ। ଏହା ଘଟିବାର 6 ମାସ ପରେ ମୁଁ କହିଥିଲି। ମୋତେ କହନ୍ତୁ ଦେଖି ଯେକୌଣସି ଘଟଣା ବିଷୟ ଯାହାକୁ ପ୍ରଭୁ ସଦାପ୍ରଭୁ ଏପରି କହନ୍ତି ତାହାର ନିର୍ଦ୍ଦେଶ ଦ୍ୱାରା କୁହାଯାଇଥିଲା ସେସବୁ ସତ୍ୟ ରୂପେ ପରିଚିତ ନ ହୋଇ ଅସଫଳ ହୋଇଥିଲା କି? କଦାଚ କଥିତ ହୋଇଥିବା ବାକ୍ୟ ଯେ ସେପରି ବ୍ୟର୍ଥ ହୋଇଥିଲା ତାହା ମୋତେ ଜଣାଇ କୁହନ୍ତୁ। ଏହା ସେପରି ଆଦୌ ହୋଇନଥିଲା, ତାହା ହିଁ ସତ୍ୟ କଥା ଅଟେ। ପୁଣି ଏହା ଅଦ୍ୟାବଧି ସତ୍ୟ ରୂପେ ବିରାଜିତ ଅଟେ। ପୁଣି ଏହା ସର୍ବଦା ସତ୍ୟ ହୋଇ ରହିଥିବ। ପୁଣି ଆମମାନେ ଆଦୌ ପରିଚୟକୁ ଆଣି ନପାରୁ ପ୍ରାର୍ଥନା କରାଯିବା ନିମନ୍ତେ ଏହି ସ୍ଥାନରେ 100 ଜଣ କିଛି ଅଧିକ ବ୍ୟକ୍ତି ଯେ ଉପସ୍ଥିତ ଅଛନ୍ତି ଏପରି ମୁଁ ଧାରଣା କରେ, ସେ ସମସ୍ତଙ୍କୁ ଏକାଥରକେ ଆଣିବା ପାଇଁ ଆମମାନେ ସକ୍ଷମ ହୋଇନପାରୁ। ଯେତିକିଟା ଆମମାନେ କରିପାରିବା ଆମମାନେ ସେମାନଙ୍କୁ ଆଣିବୁ, ଥରକର ପାଇଁ ଆଣିବୁ, ତତ୍ପରେ ଆମମାନେ ସମସ୍ତଙ୍କ ନିକଟକୁ ଆଣିବା ପର୍ଯ୍ୟନ୍ତ ଥରକୁ ଥରକ ସେପରି କରିବୁ। ବର୍ତ୍ତମାନ ସେପରି ଭାବରେ ଆରମ୍ଭ କରିବା ପାଇଁ ମୁଁ ଯାଉଅଛି। ମୁଁ ଉପରେ ବିଶ୍ୱାସ କରେ। ବିଲି ଏଠାରେ ଉପସ୍ଥିତ ନଥିଲା କି? ସେଠାରେ ପଛ ପାଖରେ ସେ ଉପସ୍ଥିତ ଅଛି କି? ତାହାକୁ ଏହି ସ୍ଥାନକୁ ଚାଲି ଆସିବାକୁ କହନ୍ତୁ। ଯଦି ସେ ବଣ୍ଟନ କରିସାରିଥାଏ ତେବେ କଣ କରାଯାଇଛି ସେ ବିଷୟ ମୁଁ ଦେଖିବାକୁ ଚାହେଁ। ତୁମ୍ଭେ କି ପ୍ରକାରର ସଂଖ୍ୟକ ପ୍ରାର୍ଥନାର କାର୍ଡକୁ ବଣ୍ଟନ କରିଥିଲ? କ୍ୟୁ ଗୁଡାକୁ, କ୍ୟୁ ସଂଖ୍ୟାଧାରୀ କାର୍ଡ ଗୁଡାକୁ, କ୍ୟୁ ନିଜର ପ୍ରାର୍ଥନା କାର୍ଡ ଉପରେ ନିଜର ନଜର ପକାଇ ଦେଖନ୍ତୁ। ତାହା କ୍ୟୁରେ, ତାହା କ୍ୟୁର ଅକ୍ଷରକୁ ଧାରଣ କରି ରହିଛି, 1ରୁ 100 ପର୍ଯ୍ୟନ୍ତ ସଂଖ୍ୟାକୁ ଧାରଣ କରି ରହିଛି। ଉପଯୁକ୍ତ ବିଷୟ ସେହି ସବୁକୁ ଏକାଥରକେ ଆମମାନେ ଆଦୌ ଡାକି ପାରିବୁ ନାହିଁ, ତଥାପି ପ୍ରତିଦି ଥର ଆମମାନେ ଅଳ୍ପ ଅଳ୍ପ କରି ଡାକି ପାରିବୁ। ଯେତେବେଳେ ପର୍ଯ୍ୟନ୍ତ ସେ ସମସ୍ତଙ୍କୁ ଆମମାନେ ଗ୍ରହଣ କରିପାରୁ ସେ ପର୍ଯ୍ୟନ୍ତ ସେପରି କରିବୁ। ପୁଣି ସେମାନେ ସମସ୍ତେ ପ୍ରାର୍ଥନା କରାଯିବା ପର୍ଯ୍ୟନ୍ତ ପ୍ରତ୍ୟେକ ଜଣ ପରକୁ ପର କରି ଆସନ୍ତୁ, ତାହା ଆମମାନେ ଇଚ୍ଛା କରିଥାଉ। ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ, ବାହାରେ ପୁଣି ଭିତରେ ଉପସ୍ଥିତ ଥିବା ପ୍ରତ୍ୟେକ ଜଣ ଯେ ବିଚାର କରନ୍ତୁ ଏପରି ମୁଁ ଇଚ୍ଛା କରେ। ତତ୍ପରେ ଏହି ଉପାସନାର ସମାପ୍ତିର ଅବସରରେ ମୁଁ ଏହି ମଣ୍ଡଳୀକୁ ଭାଇ ନେଭିଲଙ୍କ ହସ୍ତରେ ଅର୍ଥାତ୍ ପାଳକ ମହାସଂଘ ହସ୍ତରେ ସମର୍ପଣ କରୁଅଛି। ଆପଣମାନଙ୍କୁ ତାଙ୍କ ହସ୍ତରେ, ପୁଣି ତାହାଙ୍କୁ ଈଶ୍ୱରଙ୍କ ହସ୍ତରେ ସମର୍ପଣ କରୁଅଛି। ଭାଇ ନେଭିଲ ଏହି ସ୍ଥାନରେ ଉପସ୍ଥିତ, ପଛରେ ଉପସ୍ଥିତ ଥିବା ପ୍ରତ୍ୟେକ ଜଣଙ୍କୁ ମୁଁ ନିମନ୍ତ୍ରଣ କରିବି। ଭାଇ ନେଭିଲ ସେ ଜଣେ ସାହସୀ ସିପାହୀ ଅଟନ୍ତି, ସେ ଖ୍ରୀଷ୍ଟଙ୍କର ଜଣେ ପ୍ରକୃତ ସେବକ ଅଟନ୍ତି, ମେଥଡିଷ୍ଟର ଜଣେ ପ୍ରାକ୍ତନ ପ୍ରଚାରକ ଅଟନ୍ତି, ସେ ଯେ ଅସବରୀର ଜଣେ ଶିକ୍ଷାର୍ଥୀ ଅଟନ୍ତି ଏପରି ମୁଁ ବିଶ୍ୱାସ କରେ। ଆଉ ସେ ଏକାଧିକ ଈଶ୍ୱରତତ୍ତ୍ୱ ବିତ୍ମାନଙ୍କ ଦ୍ୱାରା ପ୍ରଶିକ୍ଷିତ ହୋଇଛନ୍ତି। ପୁଣି ଥିଓଲୋଜିକାଲ ସେମିନାରୀରେ ସେମାନେ ଯାହା କିଛି ବିଦ୍ୟାକୁ ଶିକ୍ଷା ଦିଅନ୍ତି ତହିଁର ଅନୁଭବରେ ଭରପୁର ଅଟନ୍ତି। ତଥାପି ଏକଦା ସେ ଏପରି ଏକ ସ୍ଥାନରେ ଆସି ପହଞ୍ଚିଥିଲେ ଯେଉଁ ସ୍ଥାନରେ ସେ ବୁଝିଥିଲେ ଯେ ତାଙ୍କୁ କିଛିଟା ଭିନ୍ନ ଧରଣର ଅନୁଭବକୁ ଅବଶ୍ୟ ଲାଭ କରିବାକୁ ଥିଲା। ତତ୍ପରେ ସେ ସୀମାରେଖାଟିକୁ ପାର କରିଥିଲେ। ସେ ଏଠାକାର ପାୱକ ଅଟନ୍ତି, ଆତ୍ମାରେ ଭରପୁର ଥିବା ଜଣେ ବ୍ୟକ୍ତି ଅଟନ୍ତି, ଜଣେ ପ୍ରକୃତ ପ୍ରଚାରକ, ପୁଣି ଜଣେ ପ୍ରକୃତ ଈଶ୍ୱରତତ୍ତ୍ୱବିତ୍ ଅଟନ୍ତି। ସୁତରାଂ ଏହି ସହର ଲୋକମାନଙ୍କୁ, ପୁଣି ଏଠାରେ ସ୍ଥିତ ସମାଜର ଅଧିବାସୀମାନଙ୍କୁ ମୁଁ ପରାମର୍ଶ ଦେଇ କହେ ଯେ ଯଦି ଆପଣଙ୍କ ପାଇଁ କୌଣସି ମଣ୍ଡଳୀ ରହିନଥାଏ, ପୁଣି ଆପଣମାନେ ଏକ ଅସଲି ସୁସମାଚାରକୁ ଶୁଣିବା ନିମନ୍ତେ ଯଦି ଇଚ୍ଛୁକ ଥାନ୍ତି ତେବେ ଭାଇ ନେଭିଲଙ୍କ ଠାରୁ ଶୁଣିବା ନିମନ୍ତେ ଏଠାକୁ ଆସନ୍ତୁ। ଯେଉଁ ସମାନ ଉଦ୍ଦେଶ୍ୟ ନିମନ୍ତେ ମୁଁ ଦଣ୍ଡାୟମାନ ଅଟେ, ସେହି ସମାନ ଉଦ୍ଦେଶ୍ୟକୁ ସମ୍ପନ୍ନ କରିବା ନିମନ୍ତେ ସେ ଏହି ସ୍ଥାନରେ ଦଣ୍ଡାୟମାନ ଅଟନ୍ତି। ବାସ୍ତବରେ ଜଣେ ଅସଲି ଓ ସାହସୀ ସିପାହୀ ଅଟନ୍ତି। ଏଠା ସ୍ଥିତ ଆମେ ସମସ୍ତେ ଭାଇ ନେଭିଲଙ୍କୁ ସ୍ନେହ କରୁ। ବହୁ ବର୍ଷ ଧରି ସେ ଆମମାନଙ୍କ ଗହଣରେ ପରିଚିତ ହୋଇ ରହି ଆସିଅଛନ୍ତି, ପୁଣି ଆମମାନେ ତାହାଙ୍କୁ ସ୍ନେହ କରୁ। ଆଉ ଆଜି ରାତିରେ ଆପଣ ଆତ୍ମାଙ୍କ ଦ୍ୱାରା ପ୍ରଭୁ ଯୀଶୁ ଯଦି ଏହି ସ୍ଥାନକୁ ଫେରି ଆସିବେ, ପୁଣି ଏହି ମହିମଣ୍ଡଳରେ ଅବସ୍ଥାନ କରି ରହିଥିବା ସମୟରେ ଯେ ସକଳ କର୍ମକୁ ସମ୍ପନ୍ନ କରିଥିଲେ ଇହୁଦୀମାନଙ୍କ ନିକଟରେ ପୁଣି ସମୟମାନଙ୍କ ନିକଟରେ ସେପରି କହିଥିଲେ, ସେହି ସମାନ କର୍ମ ଗୁଡାକୁ ଯଦି ପୁଣି ଥରେ କରିବେ ତେବେ ଆପଣଙ୍କ ପରି ବିଜାତିମାନଙ୍କ ସହିତ ଏହି ସମାନ କାର୍ଯ୍ୟକୁ କରିବେ ତେବେ ଆପଣମାନଙ୍କ ମଧ୍ୟରୁ କେତେ ଜଣ ବ୍ୟକ୍ତି ଏପରି କହିବେ ମୁଁ ଆପଣଙ୍କ ସର୍ବାନ୍ତର ସହିତ ତାହାଙ୍କୁ ବିଶ୍ୱାସ କରିବି, ପୁଣି ବର୍ତ୍ତମାନ ହିଁ ମୁଁ ତାହାଙ୍କୁ ଏଠାରେ ଗ୍ରହଣ କରିବି। କେଉଁ ମଣ୍ଡଳୀ ସହିତ ଆପଣମାନେ ଯେ ସମ୍ପୃକ୍ତ ଅଟନ୍ତି ତାହା ମୂଲ୍ୟହୀନ, ତାହା ସେପରି କରିନାହିଁ। ଆପଣମାନେ କହନ୍ତି ମୁଁ ଯେ ମେଥଡିଷ୍ଟ ମଣ୍ଡଳୀକୁ ଯିବାରେ ବନ୍ଦ କରିଦିଏ, ସେ ବିଷୟରେ ଆପଣ ଇଚ୍ଛା କରନ୍ତି କି? ଆଜ୍ଞା, ସେପରି ଆଦୌ ନୁହେଁ। ବ୍ୟାପ୍ଟିଷ୍ଟକୁ ଛାଡ଼ିଦେବି କି? ଆଜ୍ଞା ନୁହେଁ। ଯେକୌଣସି ମଣ୍ଡଳୀକୁ ଯିବା ପାଇଁ ଆପଣମାନେ ଆଗ୍ରହ କରନ୍ତି ସେଠାକୁ ଯାଆନ୍ତୁ, ଯେହେତୁ ସେହି ପ୍ରତିଟି ମଣ୍ଡଳୀରେ ପରମେଶ୍ୱରଙ୍କ ସନ୍ତାନଗଣ ଅଛନ୍ତି, ନିଶ୍ଚିତ ରୂପେ ସେ ହାସଲ କରିଅଛନ୍ତି। ପୁଣି ସମ୍ଭବତଃ ଆପଣ ସେମାନଙ୍କ ମଧ୍ୟରୁ ଜଣେ ଅଟନ୍ତି। ବ୍ରହ୍ମ ଟାବାନାକୁଲର ଲୋକମାନଙ୍କ ପରି ମୁଁ ଆପଣ ମଧ୍ୟ ଠିକ ସେହିପରି ଭାବରେ ସ୍ନେହ କରୁଅଛି, ଆଜି ଠିକ ସମାନ ପ୍ରକାରେ ସ୍ନେହ କରୁଛି। ଏହା ମୋ ପାଇଁ କାଣିତେ ମାତ୍ର କିଛି ପରିବର୍ତ୍ତନକୁ ଦେଖାଇ ନଥାଏ। ମୋର ସେବା କାର୍ଯ୍ୟ ଦ୍ୱାରା ପ୍ରତ୍ୟେକ ସ୍ଥାନରେ ମୋର ସେବା କାର୍ଯ୍ୟ ମାଧ୍ୟମରେ ସେ ବିଷୟକୁ ଆପଣମାନେ ଜାଣନ୍ତି। ମୁଁ ଏପରି ବିଶ୍ୱାସ କରେ ଯେ ପରମେଶ୍ୱର ଆପଣା ସନ୍ତାନ ମାନଙ୍କୁ ସ୍ନେହ କରନ୍ତି। ସେମାନେ ଯେ କେଉଁ ସଂସ୍ଥାରେ ନାମରେ ପରିଚିତ ଥାନ୍ତି ସେଥିରେ କିଛି ଯାଏ ଆସେ ନାହିଁ, ତାହା ତ ଆପଣ ନିଜ ହୃଦୟରେ କିପରି ବିଚାର ବିଶିଷ୍ଟ ଯେ ଅଟନ୍ତି ଏହା ତାହାରି ଉପରେ ନିର୍ଭରଶୀଳ ଅଟେ। ଆମେ ତ ଆପଣମାନଙ୍କୁ ସହଭାଗିତା ମଧ୍ୟକୁ କେବଳ ନିମନ୍ତ୍ରଣ କରିଥାଉ। ତତ୍ପରେ ଯେ କେହି ବ୍ୟକ୍ତି ଜାଣନ୍ତି ଆଉ ଯାହା କିଛି କଥା କଥିତ ହୋଇଥିଲା ପୁଣି କରାଯାଇଥିଲା ସେସବୁକୁ ଜାଫରସନ୍ ଭିଲ୍ର ଲୋକମାନେ ଆପଣମାନେ ଅନ୍ତତଃ ଜାଣନ୍ତି। ପୁଣି ଯେ ସକ ବିଷୟ ଭାବାଣୀ କରି କଥିତ ହୋଇଥିଲା ସେସବୁ ଅବିକ ରୂପେ ଘଟୁଅଛି ଯେପରି ଭାବରେ ଦର୍ଶିତ ହୋଇଥିଲା ତାହା ଯେ ପ୍ରକୃତରେ ସତ କଥା ସେ ବିଷୟକୁ ଏଠାରେ ଉପସ୍ଥିତ ଥିବା ଜାଫରସନ୍ ଭିଲ୍ର କେତେଜଣ ଲୋକ ଜାଣନ୍ତି? ଏଠାରେ ଉପସ୍ଥିତ ଥିବା ଯେତେଜଣ ଲୋକ ସେ ବିଷୟକୁ ଜାଣନ୍ତି ନିଜ ନିଜର ହାତ ଉପରକୁ ଉଠାନ୍ତୁ। ପୁଣି ଏହି ଟାଉନ୍ରୁ ବାହାରୁ ଆସିଥିବା ବାହାରୁ ଏଠାରେ ଉପସ୍ଥିତ ଥିବା ବ୍ୟକ୍ତିଗଣ ବୁଝେ କିପରି ଅର୍ଥ କରିଥାଏ ତାହାକୁ ବୁଝନ୍ତି ତ? ବିଭିନ୍ନ ସହରରୁ ଆସି ଏଠାରେ ଉପସ୍ଥିତ ଥିବା କେତେଜଣ ଲୋକ ଯେଉଁମାନେ କଦାଚ ମୋହର ଉପାସନା ଗୁଡ଼ିକରେ ଉପସ୍ଥିତ ଥିଲେ ପୁଣି ଯେପରି କୁହାଯାଇଥିଲା ଠିକ୍ ସେପରି ଘଟିଥିବା ବିଷୟକୁ ଦେଖିଥିଲେ ଜାଫରସନ୍ ଭିଲ୍ର ଲୋକମାନଙ୍କ ପାଇଁ ନିଜ ନିଜ ହସ୍ତକୁ ଉପରକୁ ଉଠାନ୍ତୁ। ଦେଖନ୍ତି ତ ବାଇବଲ ଏପରି କହିଅଛି ଦୁଇ କିମ୍ବା ତିନି ଜଣ ସାକ୍ଷୀଙ୍କ ମୁଖ ଦ୍ୱାରା ପ୍ରତିଟି ବିଷୟ ସତ୍ୟ ବୋଲି ଗୃହୀତ ହେଉ। ସମ୍ପୂର୍ଣ୍ଣ ବିଶ୍ୱରେ ଏହା ସେପରି ଭାବରେ ପରିଚିତ ହୋଇ ଆସିଅଛି, ସୁତରାଂ କାହା ନିମନ୍ତେ ଆମମାନେ ଅପେକ୍ଷା କରି ରହିଅଛୁ? ପ୍ରଭୁ ଯୀଶୁଙ୍କ ଦ୍ୱାରା ସବୁକିଛି ବିଷୟ ଆମମାନେ ଏହି ମୁହୂର୍ତ୍ତରେ ଆମମାନଙ୍କ ହସ୍ତଗତ କରିସାରିଛୁ। ସେ ତ ପ୍ରତ୍ୟେକ ବିଷୟ ଆମମାନଙ୍କୁ ବିନା ମୂଲ୍ୟରେ ଦାନ କରିଛନ୍ତି। ବର୍ତ୍ତମାନ ପ୍ରାର୍ଥନା ଧାଡ଼ିକୁ ଆମମାନେ ଆରମ୍ଭ କରିବୁ। ତତ୍ପରେ ପ୍ରଭୁ ଯୀଶୁ ଏଠାରେ ଆଜି ରାତିରେ ଯଦି କିଛି କାର୍ଯ୍ୟ କରିବେ, ପ୍ରଭୁ ଯୀଶୁଙ୍କର ଆଲୋକଦୀପ୍ତ ସମ୍ବନ୍ଧରେ ପୁଣି ସେ ଅଗ୍ନିସ୍ତମ୍ଭ ରୂପୀ ଆଲୋକର ବିଷୟକୁ ଆପଣମାନଙ୍କ ମଧ୍ୟ କେତେଜଣ ବ୍ୟକ୍ତି ଜାଣନ୍ତି? କାର୍ଯ୍ୟତଃ ତାହା ବିଷୟରେ ଆପଣମାନଙ୍କ ମଧ୍ୟରୁ ଉଣା ଅଧିକ ସମସ୍ତେ ଜାଣନ୍ତି। ତାହା ୱାଶିଂଟନ୍ ଡିସିରେ ରହିଛି। ପୁଣି ବିଗତ କିଛି ବର୍ଷ ପୂର୍ବେ ଅତି ଜଣାଶୁଣା ବ୍ୟକ୍ତି ସିଦ୍ଧହସ୍ତ ବ୍ୟକ୍ତି ଇଡଗାର ହୋବରଙ୍କ ଦ୍ୱାରା ତାହା ଉଠାଯାଇଥିଲା। ଜର୍ଜ ଜେ ଲେସି ଦୀପଚିହ୍ନ ବିଶେଷଜ୍ଞ ପୁଣି ଦସ୍ତାବେଜ ପରୀକ୍ଷକଙ୍କ ଦ୍ୱାରା ପରୀକ୍ଷା ନିରୀକ୍ଷା କରି ଦେଖାଯାଇଥିଲା। ସେହି କାଗଜ ଉପରେ ତାହାଙ୍କ ଦସ୍ତଖତ ଅଦ୍ୟାବଧି ରହିଛି। ତାହା ତ ପ୍ରକୃତରେ ସେପରି ଅଟେ। ସେ ଏପରି କହିଥିଲେ, ଏକଦା ସେ ବିଚାର କରିଥିଲେ ଯେ ତାହା ମନସ୍ତତ୍ତ୍ୱ ବିଜ୍ଞାନ ଥିଲା। ମୁଁ ଲୋକମାନଙ୍କର ବିଚାର ବୁଦ୍ଧିକୁ ଦୈବୀ ଶକ୍ତି ବଳରେ ପ୍ରକାଶ କରୁଥିଲି। ତଥାପି ସେ ଏପରି କହିଥିଲେ, ଶ୍ରୀମାନ ବ୍ରହ୍ମ କ୍ୟାମେରା ଯନ୍ତ୍ରର ଯାନ୍ତ୍ରିକ ଚକ୍ଷୁଟି ମନସ୍ତତ୍ତ୍ୱ ବିଚାରର ବିଷୟକୁ କଦାପି ଉଠାଇ ପାରିବ ନାହିଁ। କହିଥିଲେ ସେହି ଆଲୋକଟି ଶକ୍ତିଶାଳୀ କାଚ ଉପରେ ପଡିଥିଲା। ଆଲୋକଟିଏ ଶକ୍ତିଶାଳୀ କାଚଗୁଡାକ ଉପରେ ପ୍ରତିଫଳିତ ହୋଇଥିଲା। ସେ ବିଷୟକୁ ଆମେ ବିଭିନ୍ନ ସମ୍ବାଦପତ୍ରରେ ଲେଖା ହୋଇଥିବାର ଦେଖିଥିଲୁ। ପୁଣି ଫଟୋଚିତ୍ର ସହିତ ଏହା ବାହାରି ପଡିଥିଲା। କେତେଜଣ ବ୍ୟକ୍ତି ବର୍ତ୍ତମାନ ସୁଦ୍ଧା ଜୀବିତ ରହିଛନ୍ତି? ନଦୀ କୂଳରେ ଜନଗହଳିର ଉପସ୍ଥିତିରେ ତାହା ଯେତେବେଳେ ସର୍ବପ୍ରଥମେ ଦେଖାଯାଇଥିଲେ, ସେଦିନ ଯେତେବେଳେ ଶତାଧିକ ସଂଖ୍ୟକ ଲୋକଙ୍କୁ ମୁଁ ବାପ୍ତିଜ କରୁଥିଲି ସେତେବେଳେ ଉପସ୍ଥିତ ଥିଲେ। ଭବ ମଧ୍ୟ ଉପସ୍ଥିତ ସେହି ସଜ୍ଜନଗଣ, ଆପଣମାନେ ନିଜ ନିଜ ହସ୍ତକୁ ଉପରକୁ ଉଠାନ୍ତୁ। ଏଠାରେ ହସ୍ତ ଉପରକୁ ଉଠାଇଥିବା 300-400 ବ୍ୟକ୍ତି ଉପସ୍ଥିତ ଥାଇ ଅଧ୍ୟାବଧି ଜୀବିତ, ସେହି ଏକାଧିକ ବର୍ଷ ଧରି ଜୀବିତ ଅଛନ୍ତି। ସେଠାରେ ସ୍ଥିତ ନଦୀ କୂଳରେ ଉପସ୍ଥିତ ଥିଲେ ଯେତେବେଳେ ତାହା ଅବତରଣ କରିଥିଲେ। ପୁଣି ପ୍ରଭୁଙ୍କର ଏକ ସନ୍ଦେଶ ଶୁଣାଯାଇଥିଲା, ଅଧ୍ୟାବଧି ତାହା ଅପରିବର୍ତ୍ତିତ ଅବସ୍ଥାରେ ଅଟେ। ସେଠାରେ ସେ ଯାହା କିଛି ପ୍ରକାଶ କରି କହିଥିଲେ ତା ପ୍ରକୃତରେ ସେପରି କର୍ମ କରିଥିଲେ କି ଅର୍ଥାତ୍ ଯେଉଁ ସମର କାର୍ଯ୍ୟକୁ ପ୍ରଚାର କାର୍ଯ୍ୟକୁ ମୁଁ କରୁଥିବି ତାହା ସମ୍ପୂର୍ଣ୍ଣ ବିଶ୍ୱରେ ଏକ ପ୍ରକାର ଉଦ୍ଦୀପନାକୁ ଆରମ୍ଭ କରିବ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱିତୀୟ ଆଗମନ ପୂର୍ବେ ସେହି କାର୍ଯ୍ୟକୁ ସମ୍ପନ୍ନ କରିବ। ଏହା ଯେ କି ପ୍ରକାର କାର୍ଯ୍ୟକୁ ସାଧନ କରିଅଛି ତାହାକୁ ଲକ୍ଷ୍ୟ କରନ୍ତୁ। ବୁଝନ୍ତି ତ, ସେହି ସ୍ଥାନରୁ ଓରାଲ ରବର୍ଟସ୍ ପୁଣି ଅନ୍ୟାନ୍ୟ ଅନେକ ପ୍ରଖ୍ୟାତ ବ୍ୟକ୍ତିଗଣ ବାହାରିଥିଲେ। ବୁଝନ୍ତି ତ, ଆଉ ସମସ୍ତ ବିଶ୍ୱକୁ ଏହା ପ୍ରସାରିତ ହୋଇଛି। ପ୍ରତ୍ୟେକ ବ୍ୟକ୍ତିଗଣଙ୍କ ମଧ୍ୟକୁ, ପ୍ରତ୍ୟେକ ଭାଷାବାଦୀମାନଙ୍କ ମଧ୍ୟରେ ତାହା ପ୍ରସାରିତ ହୋଇଛି। ଉଦ୍ଦୀପନ ସକଳ ପନ୍ନୀ ପ୍ରଜ୍ୱଳିତ ହେଉଛି। ଆରୋଗ୍ୟକାରୀର ପ୍ରଖ୍ୟାତ ଉପାସନା ଗୁଡିକ ସମ୍ପାଦିତ ହେବା ଲାଗିଛି। ବୁଝନ୍ତି ତ, ବର୍ତ୍ତମାନ ଭିତରେ ବାହାରେ ପ୍ରତ୍ୟେକ ସ୍ଥାନରେ ଆପଣମାନେ ଯେତେବେଳେ ଉପସ୍ଥିତ ଅଛନ୍ତି ଖ୍ରୀଷ୍ଟଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ହୁଅନ୍ତୁ। ଆଜି ରାତି ଆପଣମାନେ ସେପରି କରିବେ କି? ତତ୍ପରେ ଏହି ସମୟରୁ ପ୍ରଭୁ ଯୀଶୁଙ୍କ ନିକଟରେ ମୁଁ ସ୍ୱୟଂକୁ ସମର୍ପଣ କରେ, ଯେପରିକି ମୁଁ କେବଳ ଯୀଶୁଙ୍କୁ ମହିମାନ୍ୱିତ କରିବା ଯୋଗୁଁ ଆତ୍ମାରେ ଭରପୁର ହେବାକୁ ସକ୍ଷମ ହୋଇପାରେ। ମୋତେ ଯେ ଗୌରବଯୁକ୍ତ କରେ ସେପରି ନୁହେଁ, ମାତ୍ର କେବଳ ପ୍ରଭୁ ଯୀଶୁଙ୍କୁ ଗୌରବାନ୍ୱିତ କରିପାରେ, ଯେପରିକି ଏହି ଲୋକଗୁଡାକ ମୋର ଲୋକମାନେ, ମୋର ବନ୍ଧୁଗଣ ସହର ଭିତରୁ ଆଉ ବାହାରୁ ଆଗନ୍ତୁକ ବ୍ୟକ୍ତିଗଣ ବୁଝନ୍ତି ଯେଉଁ ସୁସମାଚାରର ସନ୍ଦେଶକୁ ମୁଁ ପ୍ରଚାର କରୁଅଛି ଏହା ପ୍ରକୃତରେ ନିରାଟ ସତ୍ୟ କଥା ଅଟେ। ପୁଣି ଆପଣଙ୍କର ନିଜସ୍ୱ ବାକ୍ୟ, ପୁଣି ଆପଣ ନିଜସ୍ୱ ଆତ୍ମା ଦ୍ୱାରା ଏହା ଯେ ସତ୍ୟ କଥା ତାହାକୁ ପ୍ରକଟ କରିବା ନିମନ୍ତେ ଖ୍ରୀଷ୍ଟ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି। ଆମମାନଙ୍କୁ ଥରକେ ଜଣେ ବ୍ୟକ୍ତିଙ୍କୁ ଏପରି ଭାବରେ ନିହାତି ପକ୍ଷେ ଡାକିବାକୁ ହିଁ ଅଛି। ତେଣୁକରି ଆମମାନେ ଅବଶ୍ୟ କରିବୁ, ଆମମାନେ କ୍ୟୁ ଧାରାର ଏକ ନମ୍ବରରୁ ଆରମ୍ଭ କରିବୁ। କିଏ ଏହି ସଂଖ୍ୟାକୁ ପାଇଛନ୍ତି? ଆପଣ ଯେତେବେଳେ ଠିଆ ହୋଇ ପଡିବାକୁ ଯଦି ସକ୍ଷମ ହୋଇ ନ ପାରନ୍ତି ତେବେ ମଣ୍ଡଳୀର ପ୍ରାଚୀନଗଣ ଆପଣଙ୍କୁ କଢାଇ ଆଣିବେ। ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ଆମମାନେ ଲାଭ କରିବାକୁ ଚାହୁଁ। କ୍ୟୁ ଧାରାର ଏକ ନମ୍ବର ଭାଇ ହିକର୍ସନ୍, ବିଲି ପାୱଲ, ହଁ କିମ୍ବା ଅପେକ୍ଷା କରନ୍ତୁ, ତାହାଙ୍କୁ ଏଠାରେ ସାହାଯ୍ୟ କରିବାକୁ ଭାଇ ଡକ୍ ଆଗେଇ ଆସୁଛନ୍ତି। କ୍ୟୁ ଧାରାର ଏକ ନମ୍ବର, ଯେ କେହି ବ୍ୟକ୍ତି ସେହି ସଂଖ୍ୟା କାର୍ଡଟିକୁ ପାଇଛନ୍ତି ଆପଣ ନିଜ ହାତକୁ ଉପରକୁ ଉଠାଇବେ କି? ତାହା ଯେ କ୍ୟୁ ସଂଖ୍ୟା ସମ୍ବଳିତ କାର୍ଡ ଖଣ୍ଡିକ ଅଟେ ସେଥିରେ ଆପଣ ନିଶ୍ଚିତ ଅଟନ୍ତି କି? କିମ୍ବା ଉତ୍ତମ, ଓହୋ ମୁଁ ତ ଦୁଃଖିତ ଅଟେ। ଯଥୋଚିତ ବିଷୟ, ଏହି ସ୍ଥାନକୁ ବଢି ଆସନ୍ତୁ। ଏହି ଖାଲି ସ୍ଥାନ ମଧ୍ୟରେ କିପରି ଧରଣ ବିଷୟ ତାହା ତାଙ୍କୁ ଦେଖାଇ ଦିଅନ୍ତୁ। କ୍ୟୁ ନମ୍ବର ୱାନ୍, ଭଲ କଥା। ଦୁଇ ନମ୍ବର, ଅନୁଗ୍ରହ ପୂର୍ବକ ନିଜର ହସ୍ତକୁ ଉପରକୁ ଉଠାନ୍ତୁ। ଉତ୍ତମ ବିଷୟ, ଏଠାରେ ସେହି ଦୂରବର୍ତ୍ତୀ ସ୍ଥାନରେ ପଛ ପାଖରେ ଜଣେ ନାରୀ ବସିଅଛନ୍ତି। ଉତ୍ତମ ବିଷୟ, ହେ ଭଉଣୀ ଆସନ୍ତୁ, ଠିକ ଏହି ସ୍ଥାନରେ ପହଞ୍ଚିବା ନିମନ୍ତେ ନିଜର ମାର୍ଗକୁ ପ୍ରସ୍ତୁତ କରି ଆସନ୍ତୁ। ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ତାଙ୍କୁ ଆସିବା ନିମନ୍ତେ ଏପରି ଉପକାର କରିବେ। ସେଠାରେ ଉପସ୍ଥିତ ଥିବା ବାଳକ ଗଣ ଆପଣଙ୍କୁ ଏଥିପାଇଁ ସାହାଯ୍ୟ କରିବେ, ସହାୟକ ଗଣ ପୁଣି ଅନ୍ୟମାନେ ସେପରି କରିବେ। କ୍ୟୁ ନମ୍ବର ତିନ, ଆପଣ ନିଜର ହାତକୁ ଉପରକୁ ଉଠାନ୍ତୁ। ତିନ ନମ୍ବର, କ୍ୟୁ ନମ୍ବର ତିନକୁ, ସେଠାରେ ଯେ କେହି ବ୍ୟକ୍ତି ତାହାକୁ ଲାଭ କରିଛନ୍ତି ନା କାହିଁକି, ଆପଣ ନିଜର ହସ୍ତକୁ ଉପରକୁ ଉଠାନ୍ତୁ। ଏଠାରୁ ଯାଉଥିବା ସେହି ଭଦ୍ରମୟା ତାହାକୁ ଯଦି ପାଇଥାନ୍ତି ତେବେ ଟିକେ ଦେଖିନିଅନ୍ତୁ। ଯଦି ସେ କାରଖାନିକ ଲାଭ କରିଛନ୍ତି ଆପଣ ତାହାକୁ ତେବେ ପାଇନାହାନ୍ତି ବୋଧେ, ଆପଣ ସେପରି ଆଦୌ କରି ନ ପାରନ୍ତି। ଆଦୌ ନୁହେଁ, ଆପଣଙ୍କୁ ତାହାକୁ ଅବଶ୍ୟ ଧରି ରଖିବାକୁ ହିଁ ଅଛି, ପୁଣି ସକଳ ପ୍ରକାରର ଆଦେଶକୁ ଶୁଣିବାକୁ ଅଛି। ଯେପରି ଭାବେ ହେଉନା କାହିଁକି ଆମେ ସେ ଶିଶୁଟିକୁ ହାସଲ କରିବୁ। ବୁଝନ୍ତି ତ, ଆପଣଙ୍କ ସଂଖ୍ୟାଟି ଡକାଯିବା ମାତ୍ରେ ଆପଣଙ୍କୁ ଚାଲି ଆସିବାକୁ ଅଛି, ତାର ସଂଖ୍ୟାଟି ଡକାଇବା ମାତ୍ରେ ଶିଶୁଟି ଆସି ପାରିବ। ବୁଝନ୍ତି ତ, ଏହା ଉତ୍ତମ ବିଷୟ। ଏକ ନମ୍ବର, ଦୁଇ ନମ୍ବର, କିଏ ତିନି ନମ୍ବରକୁ ପାଇଛନ୍ତି ଆପଣ ହାତକୁ ଉପରକୁ ଉଠାନ୍ତୁ। ତିନି ନମ୍ବର, ଚାରି ନମ୍ବର, ପୁଣି ତାହା ଆପଣମାନଙ୍କ ପାଇଁ ସମ୍ଭବତଃ ଅଧିକ ପ୍ରୀତିକର ହୋଇପାରେ। ହେ ଭଉଣୀ କିମ୍ବା ଆପଣ ଯେ କେହି ବ୍ୟକ୍ତି ହୁଅନ୍ତୁ ନା କାହିଁକି, ଥିଲେ ନା କାହିଁକି, ସେ ନାରୀ ଜଣଙ୍କ ଯିଏକି ତାହାକୁ କହିବା ନିମନ୍ତେ ଇଚ୍ଛା କରିଥିଲେ। ବୁଝନ୍ତି ତ, ତଥାପି ବୁଝନ୍ତୁ, ସେମାନଙ୍କର ସଂଖ୍ୟା ଯଦି ଡକାଯାଇ ସାରିଛି ସେମାନେ କେବଳ ଚାଲି ଆସିବେ। ଯଦି ସେମାନଙ୍କ ଡକା ନ ଯାଇଛି ଯେପରି ଭାବରେ ହେଉ ପଛେ ଆମେ ସେମାନଙ୍କୁ ଡାକିବୁ। ବୁଝନ୍ତି ତ, ଆପଣମାନେ ନିଜ ନିଜର ସ୍ଥାନରେ କେବଳ ବସିଥାନ୍ତୁ ଏହା ହିଁ ଆମମାନେ ଇଚ୍ଛା କରୁ, ଯେପରିକି ଆପଣମାନେ ମଧ୍ୟ ନିଜର ସୁଯୋଗଟିକୁ ପାଇପାରିବେ। ଆପଣମାନେ ବୁଝନ୍ତି କି, ଉତ୍ତମ କଥା। ତିନି ନମ୍ବର, ଚାରି ନମ୍ବର, ପାଞ୍ଚ ନମ୍ବର, କ୍ୟୁ ସଂଖ୍ୟା ବିଶିଷ୍ଟ ପାଞ୍ଚ ନମ୍ବର, ଆପଣ ନିଜ ହାତ ଉପରକୁ ଉଠାନ୍ତୁ। ସଭା ପଛରେ ଜଣେ ଏକା ଯୁବତୀ ନାରୀ ଅଛନ୍ତି। ଛଅ ନମ୍ବର, ଭଲ କଥା। ସେଇ ଜଣକ ଜଣେ ଯୁବକ ବ୍ୟକ୍ତି ଅଟନ୍ତି। ସାତ ନମ୍ବର ଠିକ ଏହି ସ୍ଥାନରେ ଉପସ୍ଥିତ ଥିବା ବ୍ୟକ୍ତି ଜଣକ ଅଟନ୍ତି। ଆଠ ନମ୍ବର ଆମେମାନେ ଏହାକୁ ନିଶ୍ଚିତ ରୂପେ କରିବା କଥା। ଆପଣମାନେ ବୁଝନ୍ତୁ, ଆପଣମାନେ ଏହାକୁ ଆଦୌ କରିପାରନ୍ତି ନାହିଁ। ଆପଣମାନେ ଏସବୁକୁ କେବଳ ଜନ୍ତା ଜନ୍ତି କରିଦେଇପାରନ୍ତି। ଆପଣମାନେ କହିପାରନ୍ତି ପ୍ରତ୍ୟେକ ଦିନ ପ୍ରାର୍ଥନା କରାଯାଇ ନିମନ୍ତେ ଇଚ୍ଛା କରନ୍ତି। ମୋତେ ଆପଣମାନଙ୍କୁ କିଛିଟା ବିଷୟ ବୁଝାଇ ଦେବାକୁ ଦିଅନ୍ତୁ। ସେମାନଙ୍କୁ ଗୋଟିଏ ଧାଡ଼ିରେ ଆମମାନଙ୍କୁ କାହିଁକି ପଙ୍କ୍ତିବନ୍ଧ କରିବାକୁ ହିଁ ପଡ଼ିଥାଏ, ସେ ବିଷୟକୁ ଆପଣମାନେ ଯଦି ବୁଝିବାକୁ ଚାହାନ୍ତି। ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତି ଏହି ସ୍ଥାନକୁ ଆସିବାକୁ ଇଚ୍ଛା କରିବେ, ପୁଣି ପ୍ରାର୍ଥନା କରାଯାଇ ନିମନ୍ତେ ଚାହିଁବେ। ପୁଣି ଆପଣମାନେ ଯେ କେହି ବ୍ୟକ୍ତି ହୋଇଥାନ୍ତୁ ନା କାହିଁକି, ଆପଣମାନେ ନିଜ ନିଜ ହସ୍ତକୁ ଉପରକୁ ଉଠାଇବେ। ସେହି ସ୍ଥାନ ଥିବାକୁ ଟିକେ ଦେଖନ୍ତୁ, କିଏ ସର୍ବପ୍ରଥମେ ଆସିବାକୁ ଯାଉଛନ୍ତି ଦେଖନ୍ତି ତ। ଏହି ଜଣେ ବ୍ୟକ୍ତିଙ୍କୁ ସେହି ସ୍ଥାନରେ ନିଶ୍ଚିତ ରୂପେ ରହିବାକୁ ହିଁ ଅଛି। ବିଲି ଏହି ସ୍ଥାନକୁ ଆସିଥାଏ, ଏହି କାର୍ଡ ଗୁଡାକୁ ନେଇଥାଏ, ପୁଣି ଆପଣମାନଙ୍କ ସାମ୍ନାରେ ସେହି ସବୁ ବିଷୟ ଫେଣ୍ଟିଥାଏ। ପୁଣି ସେହି ସମସ୍ତଙ୍କୁ ସେ କାର୍ଡ ଗୁଡାକୁ ବାଣ୍ଟିଥାଏ, ଯେଉଁମାନେ କି ଖଣ୍ଡିଏ କାର୍ଡର ଆବଶ୍ୟକ କରିଥାନ୍ତି। ହୋଇପରେ ଆପଣମାନେ ପାଞ୍ଚ ଛଅକୁ ପାଇସାରିଥାନ୍ତି, କିମ୍ବା ଆମେମାନେ ଅନ୍ୟ କୌଣସି ସଂଖ୍ୟାରୁ ଆରମ୍ଭ କରିଥାଉ, ତଥାପି ଆମେ ଯେକୌଣସି ସଂଖ୍ୟାରୁ ଆରମ୍ଭ କରିଥାଉ ନା କାହିଁକି, ଏହା କୌଣସି ପ୍ରକାର ଭିନ୍ନତାକୁ ଆଦୌ ସୃଷ୍ଟି କରେ ନାହିଁ। ତତ୍ପରେ ଏପରି ମଧ୍ୟ ଦେଖିବାକୁ ମିଳେ ଯେ ମଞ୍ଚ ଉପରେ ଉପସ୍ଥିତ ଥିବା ଲୋକମାନଙ୍କ ପୂର୍ବେ ମଣ୍ଡଳୀରେ ଉପସ୍ଥିତ ଥିବା ଜନଗହଳିର ସଦସ୍ୟଗଣ ମଧ୍ୟରୁ ଅନେକ ଆରୋଗ୍ୟତା ଲାଭ କରିଥାନ୍ତି। ଉଭୟ ଅପରିଚିତ ଗଣ ପୁଣି ପରିଚିତ ଗଣ, ଆପଣମାନଙ୍କ ମଧ୍ୟରୁ କେତେଜଣ ବ୍ୟକ୍ତି ସେ ବିଷୟକୁ ଜାଣନ୍ତି? ନିଶ୍ଚିତ ରୂପେ ସ୍ୱୀକାର୍ଯ୍ୟ ଉତ୍ତମ ବିଷୟ, ଏହା ସହିତ କୌଣସି ପ୍ରକାରର ସମ୍ପର୍କ ରହି ନାହିଁ। ଛଅ ନମ୍ବର ସେଇ ଜଣଙ୍କ ଆସିଥିଲେ କି? ସାତ ନମ୍ବର ଆଠ ନମ୍ବର କିଏ ଆଠ ନମ୍ବରର ପ୍ରାର୍ଥନା କାର୍ଡକୁ ପାଇଛନ୍ତି, ଏହାକୁ ପୂର୍ବେ ପାଇସାରିଥିଲେ କି? ନଅ ନମ୍ବର ଆଠ ଆଠ ନମ୍ବର ଏହାକୁ ବର୍ତ୍ତମାନ ଆପଣ ସ୍ୱୀକାର କରନ୍ତୁ, ତାହା ଆମେ ଚାହୁଁ। ହୋଇପାରେ କେହି ଜଣେ ବ୍ୟକ୍ତି ବାହାରେ ଥାଇପାରନ୍ତି, ସେମାନେ ଯଦି ଥାନ୍ତି ତେବେ କେହି ଜଣେ ଅନ୍ୟ ବ୍ୟକ୍ତି ସେମାନଙ୍କ ହାତକୁ ଉଠାନ୍ତି କିମ୍ବା ଅନ୍ୟ କିଛି କରିଥାନ୍ତି। କେହି ଜଣେ ବ୍ୟକ୍ତି ବାହାରେ ରହିଯାଇଥାନ୍ତି ଯିଏକି ଭିତରକୁ ଆସିବା ନିମନ୍ତେ କଦାପି ସକ୍ଷମ ହୋଇନଥିଲେ। ଆଠ ନମ୍ବର ଭାଇ କଲିନ୍ସ ସେଠାରେ ପଶୁ ପାଖେ କେହି ଜଣେ ରହିଯାଇଛନ୍ତି କି? ଆଠ ନମ୍ବର ପ୍ରାର୍ଥନା କାର୍ଡ ଧାରି ଭିତରକୁ ଆସିବା ପାଇଁ ଯତ୍ନ କରୁଛନ୍ତି କି? ଭଲ କଥା, ପ୍ରାର୍ଥନା କାର୍ଡ ସଂଖ୍ୟା ଆଠ ଯଥୋଚିତ ବିଷୟ। ନଅ ନମ୍ବର ପ୍ରାର୍ଥନା କାର୍ଡ ଧାରି ନଅ ନମ୍ବର ଆପଣ ହସ୍ତକୁ ଉପରକୁ ଉଠାନ୍ତୁ। ହୋଇପାରେ ସେମାନେ ବାହାରକୁ ଚାଲି ଯାଇଥିଲେ ଆଉ ଭିତରକୁ ଆସିପାରି ନଥିଲେ, ଯଦି ସେମାନେ ଭିତରକୁ ଆସନ୍ତି ସେମାନଙ୍କୁ ଧାଡି ମଧ୍ୟରେ ରଖନ୍ତୁ। ଦଶ ନମ୍ବର ନିଜର ହାତକୁ ଉପରକୁ ଉଠାନ୍ତୁ, ସେହି ପଥ ପାଖରେ ରହିଥିବା ବ୍ୟକ୍ତି ଜଣକ ଅଟନ୍ତି। ମହାଶୟ ଆସନ୍ତୁ, ଭିତରକୁ ଆହୁତ ହେବାରୁ ଆପଣଙ୍କୁ ଭିତରେ ଥିବାର ଦେଖି ଆନନ୍ଦିତ। ଆପଣଙ୍କର ଅଙ୍ଗ ପ୍ରତ୍ୟଙ୍ଗକୁ ଦୁର୍ବଳତା ସହିତ ଥାଇ ସେଠାରେ ଆପଣ ଦଣ୍ଡାୟମାନ ହୋଇ ରହିଛନ୍ତି। ଦଶ ନମ୍ବର ଏଗାର ନମ୍ବର ଯେ କେହି ବ୍ୟକ୍ତି କ୍ୟୁ ଏଗାର ନମ୍ବର କାର୍ଡକୁ ଲାଭ କରିଥାନ୍ତି ନା କାହିଁକି, ଆପଣ ନିଜର ହସ୍ତକୁ ଉପରକୁ ଉଠାନ୍ତୁ। ଭଲ କଥା, ଏଗାର ବାର କ୍ୟୁର ବାର ନମ୍ବର ଦୂରରେ ଅଛନ୍ତି, ଭଲ କଥା। ବାର ତେର ତେର ନମ୍ବର ଦୟାକରି ନିଜର ହାତକୁ କେବଳ ଉପରକୁ ଉଠାନ୍ତୁ ଯେପରିକି ମୁଁ ଦେଖିପାରେ। ତେର ନମ୍ବର ପାର୍ସନାଲ କାର୍ଡଟି କ୍ୟୁ ତେର ନମ୍ବର ଚଉଦ ଚଉଦ ପନ୍ଦର ବିଲି ତୁମେ କେତେକ ସଂଖ୍ୟକ କାର୍ଡ ବାଣ୍ଟି ସାରିଛ, ଏକଶହ ସଂଖ୍ୟକ କି? ତେର ଚଉଦ ପୁଣି ପନ୍ଦର ନମ୍ବର କାର୍ଡ ଗୁଡାକ ମିଳୁନାହିଁ। ପ୍ରାର୍ଥନା କାର୍ଡଧାରୀ ଗଣ ତେର ଚଉଦ ପୁଣି ପନ୍ଦର ଆପଣମାନେ ଏଠାରେ ଉପସ୍ଥିତ ଅଛନ୍ତି କି? ପନ୍ଦର ଷୋହଳ ସତର ଅଠର ଉଣେଇଶ କୋଡିଏ ପ୍ରଥମେ କ୍ୟୁ ତତ୍ପରେ ଯେ ସଂଖ୍ୟାକୁ ଧରିବା ତତ୍ପରେ ଲାଇନ ମଧ୍ୟକୁ ଚାଲି ଆସନ୍ତୁ। ମୁଁ ବିଚାର କରେ ଯେ ସେମାନେ ପ୍ରଥମେ ସେହି ସଂଖ୍ୟକ କାର୍ଡ ଗୁଡାକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଛନ୍ତି। ବୁଝନ୍ତୁ ସେଗୁଡାକୁ ଡାକି ସାରିବା ଉତ୍ତରେ ଆମେ ଯେପରି ଅଗ୍ରସର କରି ଆସିଛୁ ଆମେମାନେ ଅନ୍ୟ ଗୁଡାକୁ ମଧ୍ୟ ଠିକ୍ ସେହିପରି ଭାବେ ଗ୍ରହଣ କରିବୁ। କଣ କହନ୍ତି ତାହା ଏହା ଅଟେ। ଆପଣମାନେ ବୁଝନ୍ତୁ ଆମର କାର୍ଡ ଗୁଡାକୁ ଆଜି ସକାଳେ ବାଣ୍ଟି ଦେଇଛୁ, ହୋଇପାରେ ଲୋକମାନେ ଫେରିଯାଇ ଫେରିପାରି ନଥିଲେ, ବୁଝନ୍ତି ତ। ଉତ୍ତମ ବିଷୟ, ଆସନ୍ତୁ କିଛି କାଂଶରେ ସେହି ସ୍ଥାନରୁ ଆରମ୍ଭ କରିବା। ସେପରି ଆପଣମାନେ ସେହି ସ୍ଥାନରୁ ଏତେବେଳେ ନିଜର ପଙ୍କ୍ତିକୁ ପ୍ରାୟ ସଜାଡି ସାରିଛନ୍ତି କି? ଭଲ କଥା, କିଏ କ୍ୟୁର ପନ୍ଦର ଷୋହଳ ସତର ଅଠର ଉଣେଇଶ କୋଡିଏ ସଂଖ୍ୟାର କାର୍ଡ ଗୁଡାକୁ ହାସଲ କରିଛନ୍ତି? 21, 22, 23, 24, 25 ସଂଖ୍ୟକ କାଳଗୁଡ଼ାକ ତେଣୁ ବର୍ତ୍ତମାନ କେବଳ ପ୍ରସ୍ତୁତ ହୋଇ ରହିଥାନ୍ତୁ। ଯେତେ ଶୀଘ୍ର ଏହା ଶେଷ ହୋଇଥାଏ ବର୍ତ୍ତମାନ ଏଠାରେ ଏକ ଧାଡ଼ିରେ ଏକ ଧାଡ଼ି ଭରପୁର ଅବସ୍ଥା ରହିଛି। ତତ୍ପରେ ଆମମାନେ ସେମାନଙ୍କ ନିକଟକୁ ଆସିବୁ, ଧାଡ଼ି ମଧ୍ୟରେ ସିଧାସଳଖ ଭାବରେ ରହିଥାନ୍ତୁ। ତତ୍ପରେ ପରବର୍ତ୍ତୀ କାଳଗୁଡ଼ାକୁ ଆମମାନେ ଅଗ୍ରସର କରିବୁ। ଯେ ସଂଖ୍ୟକ କାଳଗୁଡ଼ାକ ଆଡ଼କୁ ଯେଉଁ ସ୍ଥାନରେ ଆମମାନେ ସେଗୁଡ଼ାକୁ ଛାଡ଼ିଥିଲୁ ସେଗୁଡ଼ାକୁ ଶେଷ କରିବା ପର୍ଯ୍ୟନ୍ତ ଆମମାନେ ଯଥୋଚିତ ରୂପେ ସେଗୁଡ଼ାକୁ ସମ୍ପନ୍ନ କରିବୁ। କେତେକ ସମୟ ନିମନ୍ତେ କେବଳ ଅଧିକ ଭକ୍ତିଭାବ ହୋଇ ରହିଥାନ୍ତୁ। ଆଉ ଆମମାନେ ଯେ ବସିବାର କକ୍ଷଟିଏ ଲାଭ କରିଥିଲୁ ଏପରି ମୁଁ ଆଶା କରେ। ମୁଁ ଯେ ତାହାକୁ କରିପାରିଥାନ୍ତି ସେପରି ଏକ ପନ୍ଥା ସେଠାରେ ଥିବା ବିଷୟକୁ ମୁଁ ଭରସା କରିଥିଲି, ତଥାପି ତାହାକୁ ଆମମାନେ ଲାଭ କରିନାହୁଁ। କିନ୍ତୁ ବର୍ତ୍ତମାନ ମୁଁ ଚାହେଁ ଯେ ଆପଣମାନେ କେବଳ ଭକ୍ତିଭାବ ବହନ୍ତୁ, ତଥାପି ଆପଣମାନେ କେବଳ ଭକ୍ତିଭାବ ବହନ୍ତୁ ଏହା ହିଁ ମୁଁ ଚାହେଁ। ଏହା ତ ତଥାପି ଅତି ଶୀଘ୍ରତର ବିଷୟ ଅଟେ। 9:00 ବାଜିବାକୁ ଏହା 10 ମିନିଟ୍ ସମୟ ବାକି ରହିଛି। ଉପାସନାଟି ଅଧିକା ଅଧଘଣ୍ଟା ସମୟ ଧରି ଚାଲିବ, ତେଣୁ ଉପାସନାର ଏହା ଶେଷ ସମୟ ଅଟେ। ତେଣୁ ବର୍ତ୍ତମାନ ଅତି ଭକ୍ତିଭାବ ହୁଅନ୍ତୁ, ଅଧିକ ନିରବ ହୋଇ ରହିଥାନ୍ତୁ, ଚାରିଆଡ଼କୁ ବୁଲାବୁଲି କରନ୍ତୁ ନାହିଁ। ଏଠାରେ ଏପରି କେତେଜଣ ବ୍ୟକ୍ତି ଉପସ୍ଥିତ ଅଛନ୍ତି ଯେଉଁମାନେ ପ୍ରାର୍ଥନାର କାର୍ଡ ଖଣ୍ଡେ ସୁଦ୍ଧା ପାଇନାହାନ୍ତି, ତଥାପି ପ୍ରାର୍ଥନା କରାଯିବା ନିମନ୍ତେ ଆପଣମାନେ ଇଚ୍ଛା କରନ୍ତି କି ନିଜ ନିଜର ହାତକୁ ଉପରକୁ ଉଠାନ୍ତୁ। ଆଚ୍ଛା, ତେବେ ସେମାନେ ତ ପ୍ରତ୍ୟେକ ସ୍ଥାନରେ ଉପସ୍ଥିତ ଅଛନ୍ତି। ତତ୍ପରେ ଆପଣମାନେ ଖଣ୍ଡିଏ ପ୍ରାର୍ଥନାର କାର୍ଡ ଯଦି ପାଇନଥାନ୍ତି ତେବେ ଧର୍ମଶାସ୍ତ୍ରରୁ କେତେକ ପଦପର୍ବକୁ ମୁଁ ଆପଣମାନଙ୍କୁ ଦେବାକୁ ଚାହେଁ। ଏକଦା ଆମମାନଙ୍କର ପ୍ରଭୁ ଜଣେ ଛୋଟ ବାଳିକାକୁ ମୃତ୍ୟୁରୁ ଉତ୍ଥାପିତ କରିବାକୁ ଯାଉଥିଲେ, ଯିଏକି ତାବତ୍ ମୃତ୍ୟୁବର୍ତ୍ତନ ମୃତ୍ୟୁବରଣ କରିନଥିଲା। ଝିଅଟି ଜାଇରସଙ୍କର କନ୍ୟା ଥିଲା। ପୁଣି କେହି ଜଣେ ଅନ୍ୟ ନାରୀ ଆପଣଙ୍କର ଅନ୍ତର ଏପରି କହିଥିଲେ, ମୁଁ ତାହାଙ୍କୁ ଜଣେ ପବିତ୍ର ବ୍ୟକ୍ତି ବୋଲି ବିଶ୍ୱାସ କରେ, ତାହାଙ୍କୁ ମସିହ ବୋଲି ମୁଁ ବିଶ୍ୱାସ କରେ। ସେ ବହୁ ବର୍ଷ ଧରି ପ୍ରଦରା ରୋଗରେ ଆକ୍ରାନ୍ତ ହୋଇଥିଲେ, ତେଣୁ ସେ ଭିଡ଼ ମଧ୍ୟକୁ ଦେଇ ଅତିକ୍ରମ କରିଥିଲେ ଆଉ ତାହାଙ୍କ ବସ୍ତାଞ୍ଚଳକୁ ସ୍ପର୍ଶ କରିଥିଲେ। ଆପଣ କଦାପି ସେଇ କାହାଣୀଟିକୁ ପାଠ କରିଥିଲେ କି? ଆଉ ଯୀଶୁ ଠିଆ ହୋଇ ପଡ଼ିଥିଲେ, ପଚାରିଥିଲେ କିଏ ମୋତେ ଛୁଇଁଲା। ପିତର ତାହାଙ୍କୁ ଅନୁଯୋଗ କରି କହିଥିଲେ, ସେ କହିଥିଲେ ଦେଖନ୍ତୁ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଆପଣଙ୍କୁ ସ୍ପର୍ଶ କରୁଅଛନ୍ତି, ତଥାପି କିଏ ମୋତେ ଛୁଇଁଲା ସେ ପ୍ରକାର ପ୍ରଶ୍ନ ଆପଣ କାହିଁକି ପଚାରୁଅଛନ୍ତି। ସେ କହିଥିଲେ ମୁଁ ଦୁର୍ବଳ ହୋଇ ପଡ଼ିଅଛି, ଶକ୍ତି ଆଉ ସାମର୍ଥ୍ୟ ମୋ ଠାରୁ ନିର୍ଗତ ହୋଇଅଛି। ତାହା ଯେ ଆପଣ ପ୍ରତି କଣ କରିଥାଏ ଏହାକୁ ଲକ୍ଷ୍ୟ କରନ୍ତୁ। ଦର୍ଶନ କି ମୁଁ ଦୁର୍ବଳ ହୋଇ ପଡ଼ିଛି, ମୋ ଠାରୁ ଶକ୍ତି ନିର୍ଗତ ହୋଇ ବାହାରି ସାରିଛି। ତତ୍ପରେ ସେ ଭିଡ଼ ମଧ୍ୟରେ ଥିବା ଜନସମୂହକୁ ଚାରିଆଡ଼କୁ ବୁଲି ଦେଖିଥିଲେ, ଯାବତ୍ ସେ ଉକ୍ତ ନାରୀଙ୍କୁ ଦେଖିପାରିନଥିଲେ। ସେହି ନାରୀଟି ଅତ୍ୟନ୍ତ ଭୟାତୁର ହୋଇ ପଡ଼ିଥିଲା, ସେ ଯେ କିଛି ଭୁଲ କାର୍ଯ୍ୟ କରିଥିଲା ଏପରି ବିଚାର କରିଥିଲା, ତଥାପି ସେ ତାହାଙ୍କ ଆଡ଼କୁ ଚାହିଁଥିଲେ। ପୁଣି ତାଙ୍କଠାରେ ଥିବା ରକ୍ତସ୍ରାବ ବ୍ୟାଧି ବିଷୟରେ ସେ ତାହାଙ୍କୁ ଅବଗତ କରାଇଥିଲେ ଆଉ ସେ କହିଥିଲେ ତୁମର ବିଶ୍ୱାସ ତୁମକୁ ଉଦ୍ଧାର କରିଅଛି। ତାହା ଯେ ସତ୍ୟ କଥା ଅଟେ ଏହାକୁ କେତେଜଣ ବ୍ୟକ୍ତି ଜାଣନ୍ତି? ବର୍ତ୍ତମାନ ବାଇବଲର ବିଦ୍ୱାନ ବ୍ୟକ୍ତିଗଣ, ଏହା ଆପଣମାନେ ମତେ ଉଦ୍ଦିଷ୍ଟ। ବାଇବଲ ଏପରି ଏକ ବିଷୟକୁ ସାକ୍ଷ୍ୟ ଦେଇ କହିଥାଏ କି ଯେତେବେଳେ ଯୀଶୁଖ୍ରୀଷ୍ଟ ଜଣେ ମହାଯାଜକ ଅଟନ୍ତି, ଆମମାନଙ୍କ ମହାଯାଜକ ଅଟନ୍ତି, ଯିଏକି ଆମମାନଙ୍କ ସକଳ ଦୁର୍ବଳତାର ମଧ୍ୟରେ ସ୍ପଷ୍ଟ କରାଯାଇପାରନ୍ତି, ସେ କଥା କେତେଜଣ ଜାଣନ୍ତି? ଭଲ କଥା, ସେ ଯଦି ଆମମାନଙ୍କ ସକଳ ଦୁର୍ବଳତାରେ ସ୍ପର୍ଶ କରାଯିବା ଅଭିପ୍ରାୟରେ ଜଣେ ମହାଯାଜକ ଯେତେବେଳେ ଅଟନ୍ତି ତେବେ ସେ କି ପ୍ରକାରେ କାର୍ଯ୍ୟ ସମ୍ପାଦନ କରିବେ? ଯଦି ସେ କାଲି ଆଜି ଅଚିରଦିନ ସମାନ ଅଟନ୍ତି, ସେ ସେତେବେଳେ ଯେପରି ଧରଣର କାର୍ଯ୍ୟକୁ କରିଥିଲେ ତାହାଙ୍କୁ ଠିକ୍ ସେପରି ଧରଣର କାର୍ଯ୍ୟକୁ ଅବଶ୍ୟ କରିବାର ଅଛି, ତାହା ଉପଯୁକ୍ତ ବିଷୟ ନୁହେଁ କି? ଭଲ କଥା, ଏତେବେଳେ ସେ ଆଉ ସ୍ଥୂଳ ଶରୀର ବିଶିଷ୍ଟ ହୋଇ ରହିନାହାନ୍ତି, ଯେହେତୁ ସେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ବର୍ତ୍ତମାନ ଉପସ୍ଥିତ ଅଟନ୍ତି। ତଥାପି ସେ ଆମମାନଙ୍କ ଶରୀରକୁ ଅଧିକାର କରି ରହିଛନ୍ତି, ଯଦ୍ୱାରା ସେ ସକଳ କାର୍ଯ୍ୟ କରନ୍ତି। ପୁଣି ଏହା ତ ତାଙ୍କର ଆତ୍ମା ଅଟନ୍ତି ଯିଏ ଆମମାନ ମଧ୍ୟ ଦେଇ କାର୍ଯ୍ୟ କରନ୍ତି, ଏହା ଯେ ସେପରି ଥିଲେ ବୋଲି ସେ କହିଥିଲେ, ମୁଁ ତୁମମାନଙ୍କ ସହିତ ଥିବି, ତୁମମାନଙ୍କ ମଧ୍ୟରେ ଥିବି, ଯେ ସକଳ କର୍ମ ମୁଁ କରିଅଛି ସେ ସବୁକୁ ତୁମମାନେ ମଧ୍ୟ କରିବ, ଏଥିରୁ ଅଧିକ କର୍ମ କରିବ, ଯେହେତୁ ମୁଁ ପିତାଙ୍କ ନିକଟକୁ ଯାଉଅଛି। ସେ ଆମ୍ଭମାନଙ୍କ ସ୍ଥାନରେ ଦଣ୍ଡାୟମାନ ହୋଇ ରହିବେ, ବୁଝନ୍ତି ତ? ତଥାପି ଆପଣଙ୍କ ଆତ୍ମାରେ ସେ ଆମମାନଙ୍କୁ ଅଭିଷିକ୍ତ କରିବେ। ସେଠାରେ ସଭା ମଧ୍ୟରେ ଉପସ୍ଥିତ ଥିବା ଆପଣମାନଙ୍କ ଉଦ୍ଦେଶ୍ୟରେ ଆପଣମାନେ କେବଳ ଏହି ସ୍ଥାନ ଆଡ଼କୁ ଅନାଇ ରହନ୍ତୁ, ପୁଣି ଭାଇ ବ୍ରାହ୍ମଣ ବୋଲି ମୋ ଆଡ଼କୁ ଆଦୌ ଚାହିଁ ନ ରହନ୍ତୁ। ଆପଣମାନେ କେବଳ ଏପରି କହନ୍ତୁ, ପ୍ରଭୁ ଯୀଶୁ ଆପଣ ଜଣେ ମହାଯାଜକ ଅଟନ୍ତି, ପୁଣି ଏହି ଭବନ ମଧ୍ୟରେ ଆପଣ ଉପସ୍ଥିତ ଅଛନ୍ତି। ମୋର ସକଳ ପ୍ରକାରର ଦୁର୍ବଳତା ସହିତ ମୁଁ ଆପଣଙ୍କୁ ସ୍ପର୍ଶ କରିବାକୁ ଚାହେଁ। ମୁଁ ଆପଣଙ୍କୁ କହୁଅଛି ଯେ ମୁଁ ପୀଡିତ, ପୁଣି ଏ ବିଷୟରେ ଆପଣ ମୋତେ ନିଶ୍ଚୟତାର ସହିତ କହୁଅଛନ୍ତି। ତତ୍ପରେ ଆପଣଙ୍କ ଆତ୍ମାରେ ଅଧିଷ୍ଠିତ କରି ଭାଇ ବ୍ରାହ୍ମଣଙ୍କୁ ସେହିପରି ଭାବରେ ବୁଲି ପଡି ଅଭିହିତ କରିବାକୁ ଦିଅନ୍ତୁ। ଆଉ ସେହି ନାରୀଙ୍କୁ ଆପଣ ଯେପରି କହିଥିଲେ ମୋ ପାଇଁ ଠିକ ସେହିପରି ଭାବରେ କହିବା ପାଇଁ ଦିଅନ୍ତୁ, ତାହା ଏହାକୁ ସମାଧାନ କରି ପକାଇବ। ପ୍ରଭୁଙ୍କ ନାମରେ ମୁଁ ଆପଣମାନଙ୍କ ବିଶ୍ୱାସକୁ ଆହ୍ୱାନ ଦିଏ, ତାହାକୁ କରିବା ନିମନ୍ତେ ସେପରି କରିଥାଏ। ଏହା ଯେ ପ୍ରକୃତରେ ଠିକ ଅଥବା ଭୁଲ କେବଳ ତାହାକୁ ଲକ୍ଷ୍ୟ କରନ୍ତୁ। ଆପଣମାନେ ସେହି ବିଷୟଟିକୁ ଈଶ୍ୱରଙ୍କଠାରେ ନିବେଦନ କରନ୍ତୁ, ପୁଣି ତାହା ଯେ ସେହିପରି ଭାବରେ ଆଗତ ହୋଇଥାଏ ସେ ବିଷୟକୁ ଧ୍ୟାନ ସହିତ ଦେଖନ୍ତୁ। ବର୍ତ୍ତମାନ କେବଳ ଭକ୍ତିଭାବ ବହନ୍ତୁ। ଆପଣମାନେ ନିଜ ନିଜର ପିତାମାତାଙ୍କୁ ଆଣିପାରନ୍ତି, କିମ୍ବା ଏହି ଜଣକ ସେ ବ୍ୟକ୍ତି ଥିଲେ କି ଭଲ କଥା। ଧାଡି ମଧ୍ୟ ରହିଥିବା ବିଷୟଟି ସର୍ବପ୍ରଥମ, ଧାଡିର ଏହି ଅଂଶଟି କେବଳ। ଏଠାରେ ଅନେକ ଗୁଡିଏ ଲୋକ ରହିଛନ୍ତି, ଲୋକମାନଙ୍କୁ ପଛକୁ ରଖିବାକୁ, ଜେଫରସନ ଭିଲ୍ର ଲୋକମାନଙ୍କୁ ପଛେଇ ରଖିବାକୁ ଆମେ ଯତ୍ନ କରିବୁ। ସହରର ବାହାର ଆସିତ ଲୋକ ଗୁଡାକ କେବଳ ଅଟନ୍ତି, ଭିତରକୁ ଆସିବା ନିମନ୍ତେ ଠେଲାପେଲା ହୋଇ ପ୍ରବେଶ କରୁଛନ୍ତି। କାରଣ ଏହି ପ୍ରକାର ଧାଡିରେ ଯଦି ବ୍ୟକ୍ତିଗଣ ଏହି ଅଞ୍ଚଳରୁ ଉପସ୍ଥିତ ଥିଲେ, ଜେଫରସନ ଭିଲ୍ ସହରରୁ ଉପସ୍ଥିତ ଥିଲେ, ତେବେ ସେମାନେ ପରି କହିପାରନ୍ତି, ଯେହେତୁ ଭାଇ ବ୍ରହ୍ମ ସେମାନଙ୍କୁ ଚିହ୍ନନ୍ତି, ନିଶ୍ଚିତ ଭାବେ ତାହା ହିଁ ଅଟେ ଯାହାକି ଏହା କରିଥାଏ। ତଥାପି ଏହା ସୁନିଶ୍ଚିତ ଯେ ସେମାନେ କଦାପି ଆଫ୍ରିକାରେ ଆଉ ଭାରତରେ, ପୁଣି ଏସିଆରେ ଆଉ ୟୁରୋପରେ, ପୁଣି ବିଶ୍ୱ ବିଭିନ୍ନ ସ୍ଥାନସ୍ଥ ଦେଶମାନଙ୍କୁ ଆଦୌ ଯାତ୍ରା କରିନଥିଲେ। ଏହା ସତ୍ତ୍ୱେ ଯେପରି ଧରଣ ବିଷୟକୁ ମୁଁ ଆଦୌ ଜାଣେ ନାହିଁ, ସେମାନେ ମୋ ପାଇଁ ଅପରିଚିତ ଗଣ ଅଟନ୍ତି। ଏପରି ଭାବର ସହିତ ଧାଡି ମଧ୍ୟ ରହିଥିବା ବ୍ୟକ୍ତିଗଣ ମୋ ଆଡ଼କୁ ତଦ୍ରୁପ ଅବସ୍ଥାର ସହିତ ଅନାଇ ରହିଛନ୍ତି, ଏପରି ମୁଁ ବିଶ୍ୱାସ କରେ। ଆପଣମାନେ ସମସ୍ତେ ମୋ ପାଇଁ ଅପରିଚିତ ଗଣ ଅଟନ୍ତି କି? ଯଦି ଆପଣମାନେ ସେପରି ଅଟନ୍ତି, ତେବେ ନିଜ ନିଜର ହସ୍ତକୁ ଉପରକୁ ଟେକନ୍ତୁ, ଭଲ କଥା, ତାହା ଉତ୍ତମ ଧର ବିଷୟ ଅଟେ। ଏଠାରେ ସମେତ ମଣ୍ଡଳୀ ମଧ୍ୟରେ କେତେଜଣ ବ୍ୟକ୍ତି ମୋ ପାଇଁ ଅପରିଚିତ ଅଟନ୍ତି, କିମ୍ବା ଆପଣମାନେ ଏ କଥାକୁ ଭଲ ଭାବରେ ଜାଣନ୍ତି ଯେ ଆପଣମାନଙ୍କ ମଧ୍ୟରେ ରହିଥିବା ସମସ୍ୟା ଗୁଡାକୁ ମୁଁ ଆଦୌ ଜାଣେ ନାହିଁ। ସେ ଯେ କେହି ବ୍ୟକ୍ତି ହୋଇଥାନ୍ତୁ ନା କାହିଁକି, ତଥାପି ସେପରି ଧରଣର କୌଣସି ବ୍ୟକ୍ତି ଅଟନ୍ତି ନିଶ୍ଚିତ ରୂପେ ଆପଣମାନେ ଚିହ୍ନନ୍ତି ନାହିଁ। ଦେଖନ୍ତୁ, ମାତ୍ର ଈଶ୍ୱର ଚିହ୍ନନ୍ତି, ସେ ଜାଣନ୍ତି, ସେ ଯେ କରିବେ ସେପରି କଥାକୁ ମୁଁ ଆଦୌ କହିନଥାଏ। ତଥାପି ସେ ଯଦି କରିବେ, ତେବେ ସେ ଯେ ଏହି ସ୍ଥାନରେ ବିଦ୍ୟମାନ ଅଟନ୍ତି ତାହା ତାଙ୍କରି ସମ୍ବନ୍ଧରେ ପ୍ରକାଶ କରିଥାଏ। ପୁଣି ଏଠାରେ ଉପସ୍ଥିତ ଥିବା ସେହି ବ୍ୟକ୍ତି ଜଣକ, ମୁଁ ଆଉ ସେ, ଆମମାନେ ଉଭୟ ପରସ୍ପର ଠାରୁ ଯେ ସମ୍ପୂର୍ଣ୍ଣ ରୂପେ ଅପରିଚିତ ଅଟୁ, ତାହାକୁ ଜଣାଇବା ଅଭିପ୍ରାୟରେ ସେ ଯେ ଆପଣ ହସ୍ତ ଉପରେ ଉଠାଇଥିଲେ, ମୁଁ ଏପରି ବିଶ୍ୱାସ କରେ। ଆମେମାନେ ଉଭୟ ଅପରିଚିତ ଅଟୁ। ମୋର ବିଗତ ଜୀବନ କାଳରେ ଏହି ବ୍ୟକ୍ତିଙ୍କୁ ମୁଁ ଆଦୌ ଦେଖିନାହିଁ। ମୁଁ କରିଛି, ଏତିକି ବେଳେ କେବଳ ଭେଟିଛି। ଆମେମାନେ ଭବନ ମଧ୍ୟକୁ ଆସିଥିଲୁ, ପୁଣି ଜୀବନ ପ୍ରଥମ ଥରର ଅବସରରେ ଆମେ ପରସ୍ପରକୁ ଭେଟିଅଛୁ।
ନିଥନିଏଲଙ୍କୁ ପାଇବା ନିମନ୍ତେ ଫିଲିପଙ୍କୁ ଯାଉଥିବାର ଅସଲି ପ୍ରତିଛବିଟି ଏହି ସ୍ଥାନରେ ଅବସ୍ଥିତ। ନିଥନିଏଲ ଯୀଶୁଙ୍କ ପାଖକୁ ଆସୁଅଛନ୍ତି, ତଥାପି ସେ ଯେ ନିଥନିଏଲ, ପୁଣି ମୁଁ ଯୀଶୁ, ଏପରି ନୁହେଁ। ସେପରି ବିଷୟକୁ ଆଦୌ ବିଚାର କରନ୍ତୁ ନାହିଁ। ଏହା ସତ୍ତ୍ୱେ ଅନେକ ବର୍ଷ ପୂର୍ବେ ସେତେବେଳେ କରାଯାଇଥିବା ପ୍ରତିଜ୍ଞାର ଏହା ଦୃଶ୍ୟମାନ ବିଷୟ ଅଟେ। ଏଠାରେ ଦୁଇଜଣ ଏପରି ବ୍ୟକ୍ତି ଉପସ୍ଥିତ ଅଛନ୍ତି, ଯେଉଁମାନେ ବିଗତ ଦିନମାନଙ୍କରେ ପରସ୍ପରକୁ ଆଦୌ ଭେଟିନଥିଲେ, ଠିକ୍ ସେହି ସମୟରେ ଦୁଇଜଣ ବ୍ୟକ୍ତି ଯେପରି ଥିଲେ। ଆଉ ଯୀଶୁ ଯଦି ଅଦ୍ୟାବଧି ସମାନ ହୋଇଥାନ୍ତି, ସେ ବିଶ୍ୱାସ କରିବା ନିମନ୍ତେ ସେ ଆପଣଙ୍କ ଆତ୍ମାଙ୍କୁ ଅଧିଷ୍ଠିତ କରାଇବେ। ପୁଣି ପବିତ୍ର ଆତ୍ମାଙ୍କ ଅଲୌକିକ ବରଦାନ ନିମନ୍ତେ ଯୀଶୁଖ୍ରୀଷ୍ଟ ପ୍ରତି ମୁଁ ନିଜର ଆତ୍ମାଙ୍କୁ ବିଶ୍ୱାସ କରିବା ନିମନ୍ତେ ପ୍ରେରିତ କରିପାରିବି। ତତ୍ପରେ ସେହି ସମାନ ଧରଣର ଆଶ୍ଚର୍ଯ୍ୟଜନକ କାର୍ଯ୍ୟକ୍ରମକୁ, ତାହା ପ୍ରକୃତରେ ସତ୍ୟ କଥା ଅଟେ ନା? ପୁଣି ଏହା ଅଲୌକିକ ଧରଣର ବିଷୟ ଅଟେ। କହନ୍ତି, ପୁଣି ଏକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ। ଆଚ୍ଛା, ତେବେ ମୁଁ ଯଦି ତାହାଙ୍କୁ ଆଦୌ ଦର୍ଶନ କରି ନଥାଏ, ତେବେ କିପରି ଭାବରେ ତାହା ବୋଲି ମୁଁ ବୁଝିବି? ମୋହର ହସ୍ତଦେହ ଏହି ସ୍ଥାନରେ ରହିଛି। ଆମମାନେ ପୂର୍ବେ କଦାପି ଭେଟାଭେଟି ହୋଇନଥିଲୁ। ଆମମାନେ ଏଠାରେ ଆମର ଦଣ୍ଡାୟମାନ ସର୍ବପ୍ରଥମ ଅବସ୍ଥାରେ ସେପରି ଅଟେ। ପରମେଶ୍ୱର ତାହାଙ୍କୁ ଚିହ୍ନନ୍ତି, କିନ୍ତୁ ମୁଁ ତାଙ୍କୁ ଚିହ୍ନେ ନାହିଁ। ଆଉ ମନେ ରଖନ୍ତୁ ମୋ ପାଇଁ ପ୍ରାର୍ଥନାରତ ହୋଇ ରହିଥାନ୍ତୁ। ଆଉ ଏହି ଦିନ ମାନଙ୍କ ମଧ୍ୟରୁ କୌଣସି ଏକ ଦିନ ଏହି ଦିନ ମାନଙ୍କରେ ଆତ୍ମା ଅଭିଷେକ କରନ୍ତି। ଆଉ ବର୍ତ୍ତମାନ ସମୟରେ ପ୍ରଚୁର ରୂପେ କରୁଥିବା କାରଣରୁ ତାହା ଏକ ପ୍ରକାର ଧରଣ ହୋଇ ପରିଚିତ ହୋଇ ସାରିଥିବାରୁ ଭଲ କଥା। ମୁଁ ଚାହେଁ ଯେ ଆପଣମାନେ ଧୀରସ୍ଥିର ଭାବେ ବସି ରହନ୍ତୁ, ପ୍ରକୃତ ଭକ୍ତିଭାବର ବିଷୟକୁ ପ୍ରଦର୍ଶନ କରନ୍ତୁ, ଲକ୍ଷ୍ୟ କରନ୍ତୁ, ପ୍ରାର୍ଥନାରେ ଲାଗି ରହନ୍ତୁ। ଏହି ମହାଶୟ, ଏହା କେବଳ ଆପଣଙ୍କ ପାଇଁ। ମୁଁ ଚାହେଁ ଯେ ଆପଣ ଏହାକୁ ଜାଣନ୍ତୁ, ମୁଁ ଆପଣଙ୍କୁ ଆଦୌ ଚିହ୍ନେ ନାହିଁ। ଏହା ସତ୍ତ୍ୱେ କୌଣସି ବିଶେଷ ଧରଣର ଉଦ୍ଦେଶ୍ୟ ବଶତଃ ଆପଣ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି, ଆଉ ମୁଁ ତାହା ଜାଣେ ନାହିଁ। ତଥାପି ତାହା ଯାହା କିଛି ଅଟେ ନା କାହିଁକି, ଆପଣ ତାଙ୍କଠାରୁ କ'ଣ ଯେ ନିବେଦନ ଆଉ ଯାତନା କରନ୍ତି, ସେ କଥାକୁ ପ୍ରଭୁ ଯୀଶୁ ମୋତେ କହିଦେବେ। ବିନା ଆପଣଙ୍କ ସାହାଯ୍ୟରେ ମୋତେ ପ୍ରଭାବ କରୁଛନ୍ତି। ସେ ଯେ କିପରି ଧରଣର ବ୍ୟକ୍ତି ଥିଲେ ସେ ବିଷୟକୁ ଏହା ପ୍ରଭାବ କରିଦେବ, ଯାହା ବିଷୟରେ ମୁଁ ଆପଣମାନଙ୍କୁ କହୁଥିଲି, ଅର୍ଥାତ୍ ସେ କାଲି ଆଜି ପୁଣି ଚିରଦିନ ଯେ ସମାନ ଅଟନ୍ତି, ସେ କଥାକୁ ପରିଚିତ କରାଇଦେବେ। ଆପଣ ସେ କଥାକୁ ବିଶ୍ୱାସ କରନ୍ତି କି? ଭଲ କଥା, ସେ ତାହାକୁ ବିଶ୍ୱାସ କରନ୍ତି। ତତ୍ପରେ ଉପସ୍ଥିତ ମଣ୍ଡଳୀ ଆଉ ସମବେତ ଜନତା ସୁଦ୍ଧା ତାହାକୁ ବିଶ୍ୱାସ କରନ୍ତି। ଆପଣଙ୍କର ବାଇବଲ ଧର୍ମଶାସ୍ତ୍ରରେ ଏହାକୁ ସେ କରିବେ ବୋଲି ପ୍ରଭୁ ପ୍ରତିଜ୍ଞା କରି କହିଅଛନ୍ତି। ପୁଣି ଏହା ଏପରି ଏକ ସ୍ଥାନ ଅଟେ ଯେଉଁ ପରିବେଶ ମଧ୍ୟରେ ରହି ପରମେଶ୍ୱରଙ୍କ ବାଇବଲ ସମ୍ବନ୍ଧରେ ସତ୍ୟ କଥା କହିବାର ବିଷୟରେ ନିଶ୍ଚଳ ରହିବା, ଅଥବା ବାଇବଲ ଯାହା କିଛି ବିଷୟକୁ ପ୍ରତିଜ୍ଞା କରି କହିଅଛି ତାହା ସହିତ ପ୍ରତିଜ୍ଞିତ ବଚନଟି ଯେ ଆଦୌ ସତ୍ୟବାଦୀ ନୁହେଁ ତାହାକୁ ଦର୍ଶାଇଲା ଭଳି ବିଷୟଟି ହେବ। ଆଉ ସେପରି ଯଦି ହୁଏ ତେବେ ମୁଁ ଜଣେ ଭଣ୍ଡ ବ୍ୟକ୍ତି କିମ୍ବା ଏକ ବିପରୀତମନା ବ୍ୟକ୍ତି ଅଟେ, ବୁଝନ୍ତି ତ, ତାହା ହିଁ ସତ୍ୟ କଥା ଅଟେ। ଆପଣ ଯେ ସ୍ୱୟଂକୁ କେଉଁ ସ୍ଥାନରେ ଅବସ୍ଥାନ କରାନ୍ତି ସେ ବିଷୟକୁ ଲକ୍ଷ୍ୟ କରନ୍ତୁ। ହଜାର ହଜାର ସଂଖ୍ୟକ ଲୋକଙ୍କ ସମାନରେ, ସମାଲୋଚକମାନଙ୍କ ଗହଣରେ, ପୁଣି ଅନ୍ୟମାନଙ୍କ ସମ୍ମୁଖରେ ମୁଁ ତାହାକୁ ସମ୍ପନ୍ନ କରିଥିଲି। ତଥାପି ସେ ଯେ ପ୍ରତିଜ୍ଞା କରନ୍ତି ଆଉ ଆପଣଙ୍କ ପ୍ରତିଜ୍ଞାକୁ ରକ୍ଷା କରନ୍ତି ସେ ବିଷୟକୁ ମୁଁ ଜାଣେ। ଏହା ଯେ ଠିକ୍ ଏହି ସ୍ଥାନରୁ ଆରମ୍ଭ ହୋଇଥାଏ ଏପରି ମୁଁ ଲକ୍ଷ୍ୟ କରେ। ଆପଣମାନଙ୍କର ଚତୁଃପାର୍ଶ୍ୱରେ ରହିଥିବା ଜନତାଙ୍କୁ, ମଞ୍ଚ ଉପରେ ଉପସ୍ଥିତ ଲୋକମାନଙ୍କୁ, ପୁଣି ଉପାସନାର ବାହାର ପାଖରେ ରହିଥିବା ଜନସମାଗମଙ୍କୁ ମୁଁ ଲକ୍ଷ୍ୟ କରିଥାଏ। ଆଖପାଖର କୌଣସି ଲୋକଙ୍କୁ ଆମେମାନେ ହାସଲ କରିନାହୁଁ। ଦେଖନ୍ତି ତ, ଏଠାରେ ପୀଡିତ ବ୍ୟକ୍ତିଗଣ ରହିଛନ୍ତି। ଯେତେ ଶୀଘ୍ର ଏହା ଆରମ୍ଭ ହୁଏ ଆପଣମାନେ ଏହାକୁ ଅନୁଭବ କରିପାରିବେ। ଏହା ତ ଧର୍ମାତ୍ମା ଅଟନ୍ତି। ବର୍ତ୍ତମାନ ଅଧିକ ରୂପେ ଭକ୍ତିଭାବ ହୁଅନ୍ତୁ, ପୁଣି ଆମେ ଯେପରି କଥା କହିପାରୁ ତେଣୁ ଭକ୍ତିଭାବ ବହନ୍ତୁ। ଆଜ୍ଞା, ହଁ, ଆମ ଉଭୟଙ୍କୁ ପ୍ରଭୁ ଯୀଶୁ ସ୍ନେହ କରନ୍ତି, କାରଣ ଆମମାନେ ଦୁଇ ଜଣ ଏପରି ବ୍ୟକ୍ତି ଅଟୁ ଯେଉଁମାନଙ୍କ ନିମନ୍ତେ ସେ ମୃତ୍ୟୁବରଣ କରିଥିଲେ। ପୁଣି ଆମମାନଙ୍କର ଏହା ସାକ୍ଷାତକାରର ପ୍ରଥମ ଅବସର ଅଟେ। ଯଦି ଆପଣଙ୍କର କୌଣସି ଆବଶ୍ୟକ ରହିଛି, ସେହି ଆବଶ୍ୟକକୁ ଦାନ କରିବାକୁ ଈଶ୍ୱର ସକ୍ଷମ ଅଟନ୍ତି, କାରଣ ସେ ତଦ୍ରୂପ କରିବେ ବୋଲି ପ୍ରତିଜ୍ଞା କରିଅଛନ୍ତି। କିନ୍ତୁ ଏତେବେଳେ ବ୍ୟକ୍ତି ଜଣକ ଯଦି ଆପଣ ହୃଦୟରେ ବିଶ୍ୱାସଭାଜନ ହୁଅନ୍ତି, ତେବେ କୌଣସି ବିଶେଷ ଘଟଣା ଯେ ଘଟିବାକୁ ଯାଉଅଛି ସେ ବିଷୟରେ ସେ ପରିଚିତ ଅଟନ୍ତି। ଏହା ଯେ କିପରି ଧରଣ ବିଷୟ ସେ କଥାରେ ସେ ପ୍ରକାରାନ୍ତରେ କିଛି ହେଲେ ବିଚାର କରିପାରନ୍ତି ନାହିଁ, କିନ୍ତୁ ଆଲୋକଚିତ୍ରରେ ଦେଖିଥିବା ସେହି ସ୍ରୋତ ଜଣକ ନିକଟକୁ ପ୍ରେରିତ ହେଉଛନ୍ତି, ପୁଣି ସେ ବ୍ୟକ୍ତିଙ୍କର ଅଧିକ ନିକଟରେ ହେଉଛନ୍ତି, ଆଉ ସେ ମୋ ଠାରୁ ଉଭେଇ ଯାଉଛନ୍ତି, ଅଦୃଶ୍ୟ ହୋଇଯାଉଛନ୍ତି। ଏହି ବ୍ୟକ୍ତି ଜଣକ ହୃତ୍ପିଣ୍ଡ ଜନିତ ବ୍ୟାଧିରେ ଆକ୍ରାନ୍ତ ଅଟନ୍ତି, ପୁଣି ସେ ମଧୁମେହ ରୋଗୀ ମଧ୍ୟ ଅଟନ୍ତି। ତାହା ହିଁ ସତ୍ୟ କଥା, ତାହା ଧର୍ମାତ୍ମା ଏପରି କହନ୍ତି, ଏହା ହିଁ ଅଟେ। ତାହା ଯଦି ନିରାଟ ସତ୍ୟ କଥା ଅଟେ, ନିଜର ହସ୍ତ ଉପରକୁ ଉଠାନ୍ତୁ। ପୁଣି ଆପଣଙ୍କୁ ଯେତେବେଳେ ମୁଁ କଦାପି ଦେଖିନଥିଲି, ସେତେବେଳେ ଆପଣଙ୍କ ସମ୍ବନ୍ଧରେ କେତେକ ବିଷୟକୁ ମୁଁ କିପରି ବା ଜାଣିବି? କୌଣସି ପ୍ରକାରେ ସେହି ସ୍ଥାନରେ ସମଭାବରେ ସେ ଜାଣନ୍ତି ବୋଲି, ସେଠାରେ ଅଛନ୍ତି ବୋଲି ସେ ଜାଣନ୍ତି, ତାହା ସତ୍ୟ କଥା ଅଟେ ନା? ଏ କଥାକୁ ସମବେତ ମଣ୍ଡଳୀ ବିଶ୍ୱାସ କରନ୍ତି ନା? ଏତେବେଳେ କାହିଁକି ଆମମାନଙ୍କ ସମୟକୁ କାହିଁକି କେବଳ ଗ୍ରହଣ କରିବା, କେବଳ କିଛିଟା ସମୟ କାହିଁକି ନ ବିତାଇବା? ତେବେ ତାହା ଯେ ଏକ ପ୍ରକାର ଅନୁମାନ କରିବା ବିଷୟ ପରି କିଛି ନଥିଲା, ସେ କଥାକୁ ଆପଣମାନେ ତତ୍ପରେ ବୁଝିବେ। ଆସନ୍ତୁ କିଛିଟା ଭିନ୍ନ ପ୍ରକାର ବିଷୟକୁ ଗ୍ରହଣ କରିବା। ପୁଣି ପବିତ୍ର ଆତ୍ମା କିଛିଟା ଭିନ୍ନ ଧରଣ ବିଷୟକୁ ଆମମାନଙ୍କଠାରେ ଯେ ପ୍ରକଟ କରିବେ, ସେ ପ୍ରକାର କାର୍ଯ୍ୟ କେବଳ ଲକ୍ଷ୍ୟ କରିଥାନ୍ତୁ। ସେଠାରେ ଠିଆ ହୋଇ ରହିଥିବା ବ୍ୟକ୍ତିଙ୍କ ସହିତ କିଛି ସମୟ ପାଇଁ ଆସନ୍ତୁ, କେବଳ କଥାବାର୍ତ୍ତା କରିବା। ଏପରି ହୋଇପାରେ ଯେ ତାଙ୍କ ଜୀବନରେ ସେପରି କିଛି ଅନ୍ୟ ପ୍ରକାର ବିଷୟ ଥାଇପାରେ, ହୋଇପାରେ ତାଙ୍କଠାରେ କିଛିଟା ସମସ୍ୟା ଥାଇପାରେ, କିନ୍ତୁ ସେ ସମ୍ବନ୍ଧରେ ମୁଁ କିଛି ହେଲେ ଜାଣେ ନାହିଁ। ମୁଁ ଯେ କ'ଣ କହିଥିଲି ସେ ସମ୍ବନ୍ଧରେ ମୁଁ ପ୍ରକୃତରେ କିଛି ଜାଣେ ନାହିଁ। ଏଠାରେ ରହିଥିବା ରେକର୍ଡରେ ମୋର ସେ ବିଷୟକୁ ନିଶ୍ଚିତ ରୂପେ ପରୀକ୍ଷା କରିନେବାକୁ ପଡିବ, କାରଣ ବୁଝନ୍ତୁ ଏହା ତ ଏକ ଦର୍ଶନ ଥିଲା ସେ ଯେ କେଉଁ ସ୍ଥାନରେ ଥିଲେ ତାହାକୁ ଲକ୍ଷ୍ୟ କରନ୍ତୁ ହଁ ଏହାକୁ ମୁଁ ବର୍ତ୍ତମାନ ଦେଖିପାରେ ଏହା ତାଙ୍କ ରକ୍ତର ସମ୍ବନ୍ଧରେ କିଛିଟା ବିଷୟ ଅଟେ ଏହା ମଧୁମେହ ଅଟେ ହଁ ଏହା ମଧୁମେହ ଅଟେ ସେ ଚିନିର ମଧୁମେହ ବ୍ୟାଧିରେ ଆକ୍ରାନ୍ତ ଅଟନ୍ତି ପୁଣି ଏହା ହୃଦରୋଗ ବ୍ୟାଧିରେ ପରିବର୍ତ୍ତିତ ହୋଇଛି ଯାହାକି ଯନ୍ତ୍ରଣାଦାୟୀ ହୃଦରୋଗରେ ପରିବର୍ତ୍ତିତ ହୋଇସାରିଛି ସେଥିରେ ସେ କିଛି ଦିନ ଧରି ଆକ୍ରାନ୍ତ ହୋଇପଡ଼ିଛନ୍ତି ପୁଣି ସେ ଏହି ସହରରୁ ନୁହନ୍ତି ସେ ଇଣ୍ଡିଆନାରୁ ଅଟନ୍ତି ସେହି ସ୍ଥାନର କୌଣସି ନିକଟବର୍ତ୍ତୀ ଅଞ୍ଚଳରୁ ଅଟନ୍ତି ବୋର୍ଡନ୍ ପରି ପରିଚିତ ସ୍ଥାନରୁ ଅଟନ୍ତି ଆପଣ ମୁଁ ବୋର୍ଡନ୍ ଦେଖିଛି ଆପଣ ବୋର୍ଡନ୍ରୁ ଅଟନ୍ତି ତାହା ତ ପ୍ରଭୁ ସଦାପ୍ରଭୁ କହନ୍ତି ଏପରି ଅଟେ ତାହା ହିଁ ନିଶ୍ଚିତ ରୂପେ ସତ୍ୟ ଅଟେ ତତ୍ପରେ ଆପଣଙ୍କ ହୃତ୍ପିଣ୍ଡରେ କିଛିଟା ସମସ୍ୟା ରହିଛି ଏଠାରେ ଅନ୍ୟ ଏକ ବିଷୟ ରହିଅଛି ଦର୍ଶନ ମଧ୍ୟରେ ଜନୈକା ନାରୀଙ୍କୁ ଏହି ସ୍ଥାନରେ ଆସୁଥିବାର ମୁଁ ଦେଖୁଛି ଯେହେତୁ ଆପଣ ଏକ ସଙ୍କଟ ମଧ୍ୟରେ ଅଛନ୍ତି ସେହି ସମସ୍ୟାର କାରଣ ଆପଣଙ୍କର ପତ୍ନୀ ଅଟନ୍ତି ଆଉ ସେ ଆରୋଗ୍ୟତାର କୌଣସି କାର୍ଯ୍ୟକୁ ଆବଶ୍ୟକ କରନ୍ତି ସେ କାଶ ପରି କୌଣସି ଏକ ପୀଡ଼ାରେ ତ୍ରସ୍ତ ଅଟନ୍ତି ସେ ପୀଡିତ ଥିବା ସେ ପୀଡିତ ଥିବା କଷ୍ଟଟି ତାହା ଶ୍ୱାସରୋଗ ଅଟେ ଆପଣଙ୍କ ଜୀବନରେ ଆପଣ କିଛିଟା ସମସ୍ୟାରେ ପଡ଼ିଛନ୍ତି ଯାହାକୁ ଆପଣ ସମ୍ପୂର୍ଣ୍ଣ କରିବା ନିମନ୍ତେ ଚେଷ୍ଟା କରୁଛନ୍ତି ବିଶ୍ୱାସ ପଦରେ ଆପଣ ଜଣେ ପେଣ୍ଟିକଷ୍ଟାଲ ଅଟନ୍ତି ଯେହେତୁ ଆପଣ ଏକ ପେଣ୍ଟିକଷ୍ଟାଲ ଉପାସନାରେ ଆପଣଙ୍କୁ ଦେଖିବା ପରି ମନେ ହେଉଛି ଯେଉଁ ଉପାସନାରେ ସେମାନେ ନିଜର ହାତ ଗୁଡ଼ିକରେ ତାଳି ବଜାଉଥିଲେ ପୁଣି ଚିତ୍କାର କରୁଥିଲେ ତତ୍ପରେ ଆପଣ ଛାଡ଼ିଦେବାକୁ ଚେଷ୍ଟା କରୁଥିଲେ ଧୂମ୍ରପାନ କରିବାରୁ ନିବୃତ ହେବାକୁ ଚାହୁଁଥିଲେ ସିଗାରେଟ୍ ପାନରୁ ବିରତ ହେବାକୁ ଚାହୁଁଥିଲେ ତାହା ହିଁ ଯାହା ପାଇଁ ଆପଣ ଚେଷ୍ଟା କରୁଛନ୍ତି ତାହା ପ୍ରକୃତରେ ସତ୍ୟ କଥା ତାହା ତ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି ସେପରି ଏକ ବିଷୟ ତାହା ହିଁ ସତ୍ୟ କଥା ଅଟେ ଏହା ସେପରି ନୁହେଁ କି ନିଶ୍ଚିତ ରୂପେ ଏହା ସେପରି ହିଁ ଅଟେ ବୁଝନ୍ତି ତ ସେ ଯେ ଏଠାରେ ବର୍ତ୍ତମାନ ଉପସ୍ଥିତ ଅଛନ୍ତି ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି ନିଜର ଆରୋଗ୍ୟତାକୁ ସ୍ୱୀକାର କରିବା ନିମନ୍ତେ ଆପଣ ପ୍ରସ୍ତୁତ ଅଛନ୍ତି କି ଆସନ୍ତୁ ନିଜ ନିଜର ମସ୍ତକକୁ ଅବନତ କରିବା ପ୍ରଭୁ ପରମେଶ୍ୱର ଯିଏ ଯୀଶୁଖ୍ରୀଷ୍ଟଙ୍କୁ ଉତ୍ଥାପିତ କରିଥିଲେ ଯିଏ ଏହି ସ୍ଥାନରେ ବର୍ତ୍ତମାନ ଉପସ୍ଥିତ ଅଛନ୍ତି ହେ ପ୍ରଭୁ ଏହି ବ୍ୟକ୍ତି ଜଣକ ତାଙ୍କ ଉପରେ ଈଶ୍ୱରଙ୍କ ଆଶୀର୍ବାଦଟି ଯେ ଅବସ୍ଥାନ କରୁ ସେହି ଆଶାର ସହିତ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି ଯୀଶୁଖ୍ରୀଷ୍ଟଙ୍କ ନାମରେ ଆପଣ ଯେ ତାହାଙ୍କୁ ତାଙ୍କର ଅଭିଳାଷଟି ପ୍ରଦାନ କରିବେ ଏହି ଉଦ୍ଦେଶ୍ୟରେ ଆମେ ପ୍ରାର୍ଥନା କରୁଅଛୁ ଆମେନ୍ ଆପଣ ଘରକୁ ଫେରି ଯାଆନ୍ତୁ ଆପଣ ଯେପରି ଭାବରେ ବିଶ୍ୱାସ କରିଥିଲେ ଏହାକୁ ଠିକ୍ ସେହିପରି ଭାବରେ ହାସଲ କରନ୍ତୁ ତାହା ତ ହେବାକୁ ଯାଉଥିବା ସେପରି ଧରଣ ଏକ ପନ୍ଥା ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଆପଣ ବିଶ୍ୱାସ କରନ୍ତି କି ସେହି ପ୍ରତାପି ମହାନ ଈଶ୍ୱର ଯିଏ କି ଏହି ବାଇବଲକୁ ଦେଖିଥିଲେ ଯାହାଙ୍କ ଆତ୍ମା ଏଠାରେ ବର୍ତ୍ତମାନ ବିଦ୍ୟମାନ ଅଛନ୍ତି ସେ ଜାଣନ୍ତି ଯେ ଏହି ବ୍ୟକ୍ତିଙ୍କୁ ନିଜର ବିଗତ ଜୀବନ କାଳରେ ମୁଁ ଆଦୌ ଦେଖିନାହିଁ ଏହି ବର୍ତ୍ତମାନ କ୍ଷଣ ପୂର୍ବେ ମୁଁ ଦେଖିନଥିଲି ତଥାପି ମୁଁ କେବଳ ଗୋଟିଏ ମାତ୍ର ବିଷୟ ଜାଣେ ଯେ ଏତିକି ବେଳେ ପବିତ୍ର ଆତ୍ମା ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି ସେ ଯେ କଣ କରିବେ ସେପରି ବିଷୟକୁ ମୁଁ ଆଦୌ ଜାଣେ ନାହିଁ ତଥାପି ସେ ଯେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି ସେ କଥାକୁ ମୁଁ ଜାଣେ ସେହି ନାରୀ ଜଣକ ଇଏ ଅଟନ୍ତି କି ଭଲ କଥା ଆମମାନେ ଉଭୟ ପରସ୍ପରର ଅପରିଚିତ ଅଟୁ ନା ଭଲ କଥା ଆପଣ ହଁ ଆପଣ ଆପଣ ହିଁ ମୋତେ ଉପାସନା ଗୁଡାକରେ ଦେଖିଥିଲେ କିନ୍ତୁ ମୁଁ ଆପଣଙ୍କୁ ଚିହ୍ନେ ନାହିଁ ତାହା ହିଁ ସତ୍ୟ କଥା ଭଲ କଥା ତେବେ ତ କିଛିଟା ଉଦ୍ଦେଶ୍ୟ ନିମନ୍ତେ ଆପଣ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି ପୁଣି ହୋଇପାରେ ଏହି ନାରୀ ଜଣଙ୍କ ଏଠାରେ ଉପସ୍ଥିତ ଥାଇପାରନ୍ତି ହୋଇପାରେ ସେ ଜଣେ ଖ୍ରୀଷ୍ଟିଆନ ଅଟନ୍ତି ସେ ଖ୍ରୀଷ୍ଟିଆନ ହୋଇନଥାଇପାରନ୍ତି ହୋଇପାରେ ସେ ଜଣେ ସମାଲୋଚନାକାରୀ ଥାଇପାରନ୍ତି ଯଦି ସେ ସେପରି ଅଟନ୍ତି ତେବେ କଣ ଘଟଣା ଯେ ଘଟେ କେବଳ ତାହାକୁ ଲକ୍ଷ୍ୟ କରନ୍ତୁ ବୁଝନ୍ତି ତ ଆଉ କେଉଁ କାରଣରୁ ସେ ଠାରେ ଉପସ୍ଥିତ ଅଛନ୍ତି ସେ ବିଷୟକୁ ମୁଁ ଆଦୌ ଜାଣେ ନାହିଁ ମୋହର ମାତା ଜନୈକା ବୃଦ୍ଧା ନାରୀ ଅଟନ୍ତି ଆଉ ସେ ଭବନର କୌଣସି ଏକ ସ୍ଥାନରେ ବସିଅଛନ୍ତି ସେହି ବିଚାରୀ ନାରୀଙ୍କ ପ୍ରତି ମୁଁ ଯେ କୌଣସି ପ୍ରକାର ଅନିଷ୍ଟଜନକ କାର୍ଯ୍ୟ କରିବି ସେପରି ବିଷୟକୁ ଆପଣମାନେ ବିଚାର କରିବେ କି ତାଙ୍କ ସମ୍ମୁଖକୁ ଜଣେ ପ୍ରତାରକ ହୋଇ ଆସିବି ସେପରି ବିଷୟକୁ ଆପଣମାନେ ଚିନ୍ତା କରିପାରିବେ କି ମୁଁ ନିଶ୍ଚିତ ରୂପେ ସେପରି କରିପାରିବି ନାହିଁ ମୁଁ ତ ପ୍ରକୃତରେ ମଞ୍ଚରୁ ଓହ୍ଲାଇ ପଡ଼ିବି ଆଉ ଘରକୁ ଫେରିଯିବି ସୁସମାଚାର ପ୍ରଚାର କରିସାରିଛି ତଥାପି ସୁସମାଚାର ସହିତ ସେହିସବୁ ବିଷୟର ଅଗ୍ରସର କରି ନଥାଏ ଖ୍ରୀଷ୍ଟ ସେ ତ କାଲି ଆଜି ଓ ଚିରଦିନ ସମାନ ଅଟନ୍ତି ଏ ବିଷୟର ପରିପ୍ରେକ୍ଷୀରେ ଜଗତରେ କଣ କହିଥାଏ ତାହାକୁ ମୁଁ ଭୃକ୍ଷେପ କରେ ନାହିଁ ଯେପରି ଭାବରେ ହେଉ ପଛେ ଆମକୁ ଏଥିସହିତ ଦୃଢ଼ତର ଭାବରେ ସୁସ୍ଥିର ହୋଇ ରହିବାକୁ ଅଛି। ଏହାକୁ ସେପରି ଭାବରେ କର ତାହା ତ ଈଶ୍ୱର କହିଥିଲେ। ଆପଣଙ୍କୁ ଆଦୌ ଚିହ୍ନ ନାହିଁ ଆଉ ଏହା ସୁନିଶ୍ଚିତ ଯେ ସମ୍ଭବତଃ ତୁମ୍ଭେ ଉପାସନା ହେଉଥିବା ସେପରି ଏକ ସ୍ଥାନରେ ବସିଅଛ ଯେଉଁଠାରେ ଶତାଧିକ ସଂଖ୍ୟକ ବ୍ୟକ୍ତିଗଣ ଉପସ୍ଥିତ ଅଛନ୍ତି। ପୁଣି ତୁମକୁ ଚିହ୍ନିବା ନିମନ୍ତେ ମୋ ପାଖରେ କୌଣସି ବିକଳ୍ପ ପନ୍ଥା ନଥିଲା। ମାତ୍ର ଯୋହନ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣିତ ହୋଇଥିବା ଛବିର ପ୍ରକୃତିସ୍ଥ ବିଷୟଟି ଏହି ସ୍ଥାନରେ କେତେବେଳେ ଦୃଷ୍ଟିଗୋଚର ଅଟେ। ଜନୈକ ବ୍ୟକ୍ତି ଓ ଜନୈକା ନାରୀ ଜୀବନର ସର୍ବପ୍ରଥମ ଥର ପରସ୍ପରକୁ ସାକ୍ଷାତ କରୁଅଛନ୍ତି। ଆମମାନଙ୍କର ପ୍ରଭୁ ପୁଣି ସମରିଆ ସ୍ତ୍ରୀ ଜଣକ ସାକ୍ଷାତ କରୁଅଛନ୍ତି ଆଉ ସେମାନେ କଥାବାର୍ତ୍ତା କରିଥିଲେ। ପ୍ରଭୁ ତାର ଆତ୍ମା ସହିତ ସମ୍ପର୍କ ସ୍ଥାପନ କରିଥିଲେ। ପୁଣି ତାଠାରେ ଯେ କିପରି ଧରଣର ସମସ୍ୟା ଥିଲା ସେ ବିଷୟରେ ସେ ଅବଗତ ହୋଇଥିଲେ। ପୁଣି ତାହାଙ୍କୁ କହିଥିଲେ ତତ୍ପରେ ସେ ଯେ ମସିହ ଅଟନ୍ତି ଏହା ତାଙ୍କ ବିଷୟରେ ସେ ପରିଚୟ ଲାଭ କରିଥିଲେ। ସେହି ସମାନ୍ତର ବିଷୟକୁ କରିବା ନିମନ୍ତେ ଆପଣ ସକ୍ଷମ ହେବେ କି? ଆପଣ କରିବେ। ଏହି ସମୂହ ଜନତା ସେହି ସମାନ୍ତର କାର୍ଯ୍ୟକୁ କରିବେ କି? ସେଠାରେ ଉପସ୍ଥିତ ଥିବା ପ୍ରତିଟି ନାରୀ ସେପରି କାର୍ଯ୍ୟକୁ ସମ୍ପାଦନ କରିବେ କି? ପରମେଶ୍ୱର ଏହାକୁ ସେ ପ୍ରକାରେ ଦାନ କରନ୍ତୁ। ହଁ, ଏହି ନାରୀ ଜଣକ ବିଚଳିତ ହେଉଥିବାର କଷ୍ଟରେ ପୀଡିତା ଅଟନ୍ତି। ସେ ତ ବହୁ ଦିନ ଧରି ବିଗତ ଅନେକ ବର୍ଷରୁ ତହିଁରେ ଆକ୍ରାନ୍ତ ହୋଇ ରହିଛନ୍ତି। ମୁଁ ତାଙ୍କୁ ଏତେବେଳେ ଜଣେ ଯୁବତୀ ନାରୀ ପରି ଦେଖୁଅଛି। ତଥାପି ତାହା ଯେ ଏକ ପ୍ରମୁଖ ବିଷୟ ଅଟେ ଯାହା ପାଇଁ ସେ ମୋର ପ୍ରାଥମିକତା କରିଥାନ୍ତି ସେପରି ନୁହେଁ। ତାହା ତ ସେହି ବାତ ରୋଗ ଅଟେ ଯାହାକି ତାଙ୍କୁ ପଙ୍ଗୁ କରି ପକାଇଛି। ତାହିଁ ତ ସେହି ବିଷୟ ଅଟେ ଯାହା ପାଇଁ ଆପଣ ମୋର ପ୍ରାର୍ଥନା ଚାହାନ୍ତି। ତେଣୁ ଆପଣ ବିଶ୍ୱାସ କରନ୍ତି କି? ଆସନ୍ତୁ ତାଙ୍କ ସହିତ ଅଧିକ କିଛି କଥାବାର୍ତ୍ତା କରିବା। ଧର୍ମାତ୍ମା ଏହାକୁ ପ୍ରଦାନ କରିବା ହେଉନ୍ତୁ। ଏହି ମହିଳା ଜଣକ ପ୍ରକୃତରେ ଜଣେ ବିଦେଶିନୀ ପ୍ରବାସୀ ଅଟନ୍ତି। ତାହାଙ୍କର ନାମ ହ୍ୟାନସନ୍ ଅଟେ, ତାହା ହିଁ ସତ୍ୟ କଥା। ନରୱେ ବାସିନୀ କିମ୍ବା ସ୍ୱିଡେନ୍ ବାସିନୀ ଅଟନ୍ତି, ଯେକୌଣସି ଗୋଟିଏ କରୁ ଅଟନ୍ତି। ଆପଣ ଏହି ସହରରୁ ଆଦୌ ନୁହନ୍ତି। କେଣ୍ଟନି ନାମକ ଏକ ଅନ୍ୟ ସହରର ଆପଣ ନିବାସିନୀ ଅଟନ୍ତି। ପୁଣି ତାହା ସେପରି ଏକ ବିରାଟ ଗ୍ରାମାଞ୍ଚଳର ସ୍ଥାନ ଅଟେ ଯେଉଁଠାରେ ପ୍ରଚୁର ଗହମ ଉତ୍ପନ୍ନ ହୋଇଥାଏ, ଆଉ ତାହା ମିନେସୋଟା ଅଟେ। ସେହି ସ୍ଥାନରୁ ଆପଣ ଆସିଅଛନ୍ତି, ପୁଣି ତାହା ହିଁ ସତ୍ୟ କଥା। ବର୍ତ୍ତମାନ ଘରକୁ ଫେରି ଯାଆନ୍ତୁ। ଆପଣ ସୁସ୍ଥ ଅଟନ୍ତି। ଯୀଶୁଖ୍ରୀଷ୍ଟ ଆପଣଙ୍କୁ ଆରୋଗ୍ୟତା ଦାନ କରିଛନ୍ତି। ପ୍ରଭୁ ଆପଣ ପ୍ରତି ଯେଉଁ ଉତ୍ତମ କର୍ମ କରିଅଛନ୍ତି ସେ କଥାକୁ ପ୍ରତ୍ୟେକ ଲୋକଠାରେ ସାକ୍ଷ୍ୟଦାନ କରି କହନ୍ତୁ। ମୁଁ ଏପରି ଧାରଣା କରେ ଯେ ଆମମାନେ ଉଭୟ ପରସ୍ପରର ଅପରିଚିତ ଅଟୁ। ମୁଁ ଆପଣଙ୍କୁ ଆଦୌ ଚିହ୍ନେ ନାହିଁ ମହାଶୟା, ସେପରି ଆଦୌ ନୁହେଁ। ତଥାପି ପ୍ରଭୁ ଆପଣଙ୍କୁ ଚିହ୍ନନ୍ତି। କୌଣସି ବିଶେଷ କାରଣବଶତଃ ଆପଣ ଏଠାରେ ଅଛନ୍ତି ମୁଁ କିଛି ଜାଣେ ନାହିଁ। ତଥାପି ଆପଣ ଯେ କେଉଁ କାରଣବଶତଃ ଏଠାରେ ଉପସ୍ଥିତ ଅଛନ୍ତି ସେ କଥାକୁ ପ୍ରଭୁ ମୋତେ ଯଦି କହିଦିଅନ୍ତି ତେବେ ଏହା ସତ କଥା କି ନୁହେଁ ତାହା ଆପଣ ବୁଝିବେ। ଯଦି ମୁଁ ଏଠାକୁ ଆସି ଏପରି କହେ ହେ ନାରୀ ଆପଣ ପୀଡିତା ଅଟନ୍ତି, ଆପଣ ଜଣେ ପୀଡିତା ନାରୀ ଅଟନ୍ତି, ନିଶ୍ଚିତ ରୂପେ ଆପଣ ପ୍ରାର୍ଥନା ଧାଡ଼ିରେ ଦଣ୍ଡାୟମାନ ହୋଇ ପଡ଼ିବେ ତାହା ଦର୍ଶାଇଥାଏ। ଆପଣଙ୍କର ସକଳ ପରୀକ୍ଷା ବିବରଣ ପ୍ରକାଶ କରିଥାଏ ଯେ ଆପଣଙ୍କ ଯକୃତରେ କିଛିଟା ବିଶେଷ ସମସ୍ୟା ରହିଛି। ସେ କହିଥିଲେ ତାହା ସିରୋସିସ୍ ଅଟେ, ତାହା ହିଁ ସତ୍ୟ କଥା। ଆସନ୍ତୁ କିଛି କ୍ଷଣ ନିମନ୍ତେ ତାଙ୍କ ସହିତ କେବଳ କଥାବାର୍ତ୍ତା କରିବା। ଆପଣ କଣ ବିଶ୍ୱାସ କରନ୍ତି ଯେ ସେହି ପ୍ରଭୁ ଯୀଶୁ ଯିଏକି କୂପ ନିକଟରେ ଉକ୍ତ ନାରୀ ସହିତ କଥାବାର୍ତ୍ତା କରିଥିଲେ ସେ ସେହି ସମାନ ଯୀଶୁଖ୍ରୀଷ୍ଟ ଅଟନ୍ତି? ଆପଣ ସେପରି ବିଶ୍ୱାସ କରନ୍ତି କି? ଏପରି ଅନୁମାନ କରାଯାଏ ସେହି ନାରୀ ଜଣକ ଉତ୍ତମ ଆତ୍ମାଧାରୀ ମହିଳା ଅଟନ୍ତି। ଆପଣ ଏହି ସ୍ଥାନରୁ ନୁହନ୍ତି, ଆପଣ ପୂର୍ବୀୟ ଅଞ୍ଚଳରୁ ଓହାଇଓରୁ ଆସିଅଛନ୍ତି, ତାହା ସତ୍ୟ କଥା। ଏଠାକୁ ଆସିବା ପାଇଁ ଓହାଇଓରୁ ଡେଣ୍ଟନରୁ ଆସିଛନ୍ତି, ତାହା ସତ୍ୟ କଥା। ମୁଁ ଦେଖିପାରେ ଆପଣ କୌଣସି ଅନ୍ୟ ଜଣଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ସେହି ଜଣକ ଜଣେ ବାଳକ ଅଟେ, ତାହାର ହୃଦରୋଗ ବ୍ୟାଧି ରହିଛି, ତାହାର ଆନ୍ତରିକ ଘ୍ୟା ରହିଛି, ମଧ୍ୟ ସେ ଜଣେ ବିଚଳିତ ମନା ବାଳକ ଅଟେ, ତାହା ସତ୍ୟ କଥା। ପୁଣି ତାହାର ପ୍ରାଣ ନିମନ୍ତେ ଆପଣ ପ୍ରାର୍ଥନା କରୁଅଛନ୍ତି, କାରଣ ସେ ଉଦ୍ଧାର ପ୍ରାପ୍ତ ନୁହେଁ, ତାହା ପ୍ରଭୁ ସଦାପ୍ରଭୁ ଏପରି କହନ୍ତି। ଏହା ହିଁ ଅଟେ। ତାହା ସତ୍ୟ କଥା। ଯେପରି ଏହା ନୁହେଁ କି ଆପଣ ସୁସ୍ଥ ହୋଇସାରିଛନ୍ତି, ଫେରି ଯାଆନ୍ତୁ, ତାହାକୁ ଧୈର୍ଯ୍ୟଶୀଳ ହୋଇ ରହିବାକୁ କହନ୍ତୁ। ଯୀଶୁଖ୍ରୀଷ୍ଟ ତ ତୁମ୍ଭକୁ ଆଦୌ ଚିହ୍ନେ ନାହିଁ। ହେ ନାରୀ, ତୁମ୍ଭକୁ ଆଦୌ ଚିହ୍ନେ ନାହିଁ, ପରମେଶ୍ୱର ତୁମ୍ଭକୁ ଚିହ୍ନନ୍ତି। ଆପଣଙ୍କର ସମସ୍ୟାଟି ଯେ କ'ଣ ସେ ବିଷୟରେ ପରମେଶ୍ୱର ମୋତେ ଯଦି ଅବଗତ କରାନ୍ତି, ତେବେ ମୁଁ ତାହାଙ୍କ ଜଣେ ସେବକ ବୋଲି ଆପଣ ବିଶ୍ୱାସ କରିବେ କି? ତାହାକୁ କେବଳ ପ୍ରକଟ କରୁଅଛି। ବୁଝନ୍ତୁ, ମୁଁ ଯେ ସେ ବ୍ୟକ୍ତିଗଣଙ୍କୁ ଆକର୍ଷଣ କରୁଅଛି ତାହା ହିଁ ଯାହାକି ମୁଁ ଇଚ୍ଛା କରେ। ଯେଉଁମାନେ କି ପ୍ରାର୍ଥନା ଧାଡି ମଧ୍ୟକୁ ଆସୁଅଛନ୍ତି, ସେ ଯେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି, ତାହାକୁ ଦେଖାଇବା ନିମନ୍ତେ ଉଦ୍ଦିଷ୍ଟ ଉପାସନାରେ କିଛିଟା ଘଟଣା ଘଟିଅଛି। ଏଠାରେ ଦୁଇ ଜଣ ଭଦ୍ର ମହିଳା ଠିଆ ହୋଇଅଛନ୍ତି, ଉଭୟ ଚଷମା ପରିଧାନ କରି ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି। ଏହି ଜଣେ ଅଦୃଶ୍ୟ ବ୍ୟକ୍ତି ସେମାନଙ୍କୁ ସ୍ପର୍ଶ କରିଥିଲେ, ସେମାନଙ୍କ ଦୁର୍ବଳତାର ଅନୁଭୂତି ସହିତ ସେମାନଙ୍କୁ ସ୍ପର୍ଶ କରିଥିଲେ। ସେହି ନାରୀଙ୍କୁ ମୁଁ ଅଗ୍ରସରେ ଦେଖିପାରିଥିଲି। କଣ ଥିଲା? ତୁମର କାନରେ ଯନ୍ତ୍ରଣା ରହିଛି, ତାହା ଯେତେବେଳେ ସୁସ୍ଥ ହୋଇସାରିଛି। ସେହି ନାରୀଙ୍କ ଆଡ଼କୁ ଅନାନ୍ତୁ, ସେହି ଜଣଙ୍କ ପରି ସେ କିପରି ଅଭିଜ୍ଞ ଦେଖା ଯାଇଥାନ୍ତି। ସେମାନେ ସେଠାରେ ଠିଆ ହୋଇ ରହିଥିଲେ, ମୁଁ ସେମାନଙ୍କୁ ଦେଖିପାରିଥିଲି, କିନ୍ତୁ ଜଣେ ଏହାକୁ ସାଧନ କରୁଥିଲେ, କିନ୍ତୁ ସେଠାରେ ଥିବା ସେହି ଅନ୍ୟ ଜଣଙ୍କ ଠାରେ ସେପରି କୌଣସି ଆଚରଣ ଲକ୍ଷ୍ୟ କରାଯାଉନଥିଲା। ତାହାର କାରଣ ଏପରି ଅଟେ, କୌଣସି ଅନ୍ୟ ଜଣେ ବ୍ୟକ୍ତିଙ୍କ ନିମନ୍ତେ ଏହି ନାରୀ ଜଣଙ୍କ ଏଠାରେ ଠିଆ ହୋଇଛନ୍ତି, ଆଉ ତାହା ହିଁ ସତ୍ୟ କଥା। ସେହି ଅନ୍ୟ ନାରୀଟି ଆପଣଙ୍କ ପଡ଼ୋଶିନୀ ଅଟନ୍ତି, ତାଙ୍କର ଗଣ୍ଠି ବାତର ପୀଡ଼ା ରହିଛି, ଆପଣ ତାଙ୍କ ପାଇଁ ଏଠାରେ ଠିଆ ହୋଇଛନ୍ତି। ଆପଣ ଯେ ତାଙ୍କ ପାଇଁ ପ୍ରାର୍ଥନା କରୁଅଛନ୍ତି, ତାହା ମୁଁ ଲକ୍ଷ୍ୟ କରେ, କାରଣ ସେ ଉଦ୍ଧାର ପ୍ରାପ୍ତା ନୁହନ୍ତି, ତେଣୁ ଆପଣ ତାଙ୍କ ପାଇଁ ପ୍ରାର୍ଥନା କରୁଅଛନ୍ତି। ତାହା ତ ଅତି ଆଦରଣୀୟ ବିଷୟ ଅଟେ। ସେହି ରୁମାଲଟିକୁ ତାଙ୍କ ଉପରେ ଥୋଇ ଦିଅନ୍ତୁ, ଯାହାକୁ ଆପଣ ନିଜ ହାତରେ ଧରିଛନ୍ତି। ତାଙ୍କୁ ସନ୍ଦେହ ନ କରିବାକୁ ପରାମର୍ଶ ଦିଅନ୍ତୁ। ପୁଣି ଖ୍ରୀଷ୍ଟଙ୍କ ନିକଟରେ ତାଙ୍କ ଜୀବନକୁ ସମର୍ପଣ କରିଦେବାକୁ କହନ୍ତୁ, ତେବେ ଗଣ୍ଠିବାତର ସେହି ପୀଡ଼ାଟି ତାହାଙ୍କୁ ଛାଡ଼ି ପଳାଇବ। ଭଉଣୀଙ୍କ ପାଇଁ କାନ୍ଦୁଛନ୍ତି କି? ଆପଣ ଈଶ୍ୱରଙ୍କଠାରେ ବିଶ୍ୱାସ କରନ୍ତି କି? ମୋତେ ତାଙ୍କର ସେବକ ବୋଲି କ'ଣ ବିଶ୍ୱାସ କରନ୍ତି କି? କାରଣ କାନ୍ଦୁଅଛନ୍ତି, ସେ କଥାକୁ ଈଶ୍ୱର ମୋତେ କହିଦେଇପାରନ୍ତି, ଏପରି ଆପଣ ବିଶ୍ୱାସ କରନ୍ତି କି? ପୁଣି ଆପଣଙ୍କ ଅଭିଳାଷଟି ଯେ କ'ଣ ତାହାକୁ ମଧ୍ୟ କହିଦେଇପାରନ୍ତି, ସେପରି ବିଶ୍ୱାସ କରନ୍ତି କି? ତାହାକୁ ବିଶ୍ୱାସ କରନ୍ତି, ତେବେ ନିଜର ହାତକୁ ଉପରକୁ ଉଠାନ୍ତୁ। ଆପଣ ଏପରି ବିଶ୍ୱାସ କରନ୍ତି କି ଭାଙ୍ଗି ଯାଇଥିବା ସ୍ଥାନଟି ସୁସ୍ଥ ହୋଇଯିବ, ତାଙ୍କଠାରୁ ଦୂରେଇ ଯିବ ବୋଲି? ଆପଣ ଏହାକୁ ଯଦି ବିଶ୍ୱାସ କରନ୍ତି, ତେବେ ତାହା ସୁସ୍ଥ ହୋଇଯିବ। କେବଳ ବିଶ୍ୱାସର ଅଧିକାରୀ ହୋଇଥାନ୍ତୁ, ଆଦୌ ସନ୍ଦେହ କରନ୍ତୁ ନାହିଁ। ଆପଣ କିପରି ଅଛନ୍ତି? ଆମମାନେ ପରସ୍ପରର ଯେ ଅପରିଚିତ, ଏପରି ମୁଁ ଧାରଣା କରେ। ପ୍ରଭୁ ଯୀଶୁ ଆମ ଉଭୟଙ୍କୁ ଚିହ୍ନନ୍ତି। ଆପଣ ତ ପୁରାପୁରି ଭାବରେ ଏକ ନବ ଯୁବତୀ ଅଟନ୍ତି, ତଥାପି ଆପଣ ସ୍ୱୟଂରୁ ଏଠାରେ ଉପସ୍ଥିତ ହୋଇନାହାନ୍ତି। ମୁଁ କୌଣସି ଏକ ଚିକିତ୍ସାଳୟକୁ ପୁଣି ଏକ ବିଛଣାକୁ ଦର୍ଶନରେ ପ୍ରକଟ ହେଉଥିବା ଦେଖିପାରୁଛି, ଆଉ ସେଇ ଜଣଙ୍କ ଆପଣଙ୍କର ମା ଅଟନ୍ତି, ଯାହାଙ୍କ ପାଇଁ ଆପଣ ପ୍ରାର୍ଥନା କରୁଅଛନ୍ତି। ସେ ମୃତ୍ୟୁର ଘନ ବାଦଲରେ ଆବରି ହୋଇ ରହିଅଛନ୍ତି। ସେ ତ ଗଳକଣ୍ଠ ରୋଗରେ ପୁଣି ଆନ୍ତରିକ ଫୁଲା ଘାରେ ପୀଡିତ ଅଟନ୍ତି, ସେ ମଧ୍ୟ କର୍କଟ ରୋଗରେ ଆକ୍ରାନ୍ତ ଅଟନ୍ତି। କର୍କଟ ରୋଗର ଏକ ପ୍ରକାର କଳା ଦାଗ ତାଙ୍କ ମଧ୍ୟରେ ରହିଛି। ଯେଉଁ ରୁମାଲଟିର ଉପରେ ତୁମେ କାନ୍ଦି କାନ୍ଦି ଲୁହ ଗଡ଼ାଉଥିଲ, ତାହାକୁ ସଙ୍ଗରେ ନିଅ, ତାହାକୁ ତାଙ୍କ ଉପରେ ଥୋଇ ଦିଅ। ତତ୍ପରେ ପ୍ରଭୁଙ୍କ ନାମରେ ଆବେଗର ସହିତ ପ୍ରାର୍ଥନା କର, ପୁଣି ଆଦୌ ସନ୍ଦେହ କର ନାହିଁ। ଆଉ ତୁମେ ଯଦି ସନ୍ଦେହ କର ନାହିଁ, ତେବେ ଈଶ୍ୱର ତହେରୁ ତାଙ୍କୁ କଢ଼ାଇ ଆଣିବେ, ତାଙ୍କୁ ସୁସ୍ଥ କରିଦେବେ। ବର୍ତ୍ତମାନ ଆଦୌ ସନ୍ଦେହ କରନ୍ତୁ ନାହିଁ, ପ୍ରଭୁଙ୍କ ନାମରେ ଫେରିଯାଅ, ପୁଣି ବିଶ୍ୱାସ କର। ଖ୍ରୀଷ୍ଟ ଯେ ଜୀବିତ, ସେଥିରେ ଆପଣ ଦୃଢ଼ ନିଶ୍ଚିତ ଅଟନ୍ତି କି? ସେଠାରେ କିଛିଟା ବିଷୟ ସଠିକ ପ୍ରକାର ରହିଛି। ସେଠାରେ ପଶୁ ପାଖରେ ଥିବା ଆସନରେ ବସି ରହିଛନ୍ତି ଜଣେ ନାରୀ, ଆଉ ସେ ମୁଣ୍ଡ ବ୍ୟଥା ଯନ୍ତ୍ରଣାରେ ଗ୍ରସ୍ତ ଅଟନ୍ତି। ସେଠାରେ ଥାଇ ଯେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଥିଲେ, ସେହି ଶିଶୁଟିର ଯତ୍ନ ନେବାକୁ ଚେଷ୍ଟା କରୁଥିଲେ। ହେ ଭଉଣୀ, ଏହି ପ୍ରଭୁ ଆପଣଙ୍କ ନିବେଦନ ଶ୍ରବଣ କରିଛନ୍ତି, ସେହି ସବୁର ସମାପ୍ତି ଘଟିଛି, ସେହି ସବୁ ସୁସ୍ଥ ହୋଇସାରିଛି। ଆପଣ ପାଦରେ କେବଳ ଭରା ଦେଇ ଠିଆ ହୋଇ ପଡନ୍ତୁ। ହେ ଭଉଣୀ, ଏହା ନିମନ୍ତେ କେବଳ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ତାଙ୍କର ସ୍ତୁତି ଗାନ କରନ୍ତୁ। ଏପରି କରନ୍ତୁ, ଏହା ପାଇଁ ଈଶ୍ୱରଙ୍କୁ କେବଳ ଗୌରବ ଦିଅନ୍ତୁ। ବୁଝନ୍ତି ତ, ସେ କାହାକୁ ସ୍ପର୍ଶ କରିଥିଲେ? ସେ ତ ମୋତେ ଆଦୌ ଛୁଇଁ ନଥିଲେ, ସେ ସେଇ ମହାଜନଙ୍କୁ ଛୁଇଁଥିଲେ। ଏଇ ନାରୀଙ୍କୁ ମୁଁ ଆଦୌ ଚିହ୍ନ ନାହିଁ, ମୋର ପୂର୍ବ ଜୀବନରେ ମୁଁ ତାଙ୍କୁ ଆଦୌ ଦେଖି ନାହିଁ। ଏହା ସତ୍ତ୍ୱେ ଈଶ୍ୱର ସେହି ମୁହୂର୍ତ୍ତରେ ତାହାଙ୍କୁ ସୁସ୍ଥ କରିଦେଇଥିଲେ। ତାହା ପ୍ରଭୁ ଯୀଶୁଙ୍କୁ କାଲି, ଆଜି ଆଉ ଚିରଦିନ ପାଇଁ ସମାନ ବୋଲି ପ୍ରମାଣ କରିଥାଏ କି? ନିଶ୍ଚିତ ରୂପେ ସେପରି କରିଥାଏ। ଯଦି ଆପଣ କେବଳ ବିଶ୍ୱାସ କରିପାରନ୍ତି, ଯେଉଁମାନେ ବିଶ୍ୱାସ କରନ୍ତି ସେମାନଙ୍କ ପାଇଁ ସବୁକିଛି ବିଷୟ ସମ୍ଭବ। ଏହା ଜନସମାଗମକୁ ଆଘାତ କରିଥିଲା। କେହି ଜଣେ ବ୍ୟକ୍ତି ପ୍ରାର୍ଥନା କରୁଅଛନ୍ତି, ବୁଝନ୍ତୁ, ଯେଉଁ ସ୍ଥାନରେ ଶକ୍ତିଟି ପୂର୍ବରୁ ବଳବତ୍ତର ଭାବେ ରହିଛି, ଯେଉଁ ସ୍ଥାନରେ ଆତ୍ମାଙ୍କ ଅବସ୍ଥିତି ରହିଛି, ତାହାରି ଉପରେ ଏହା ନିର୍ଭର କରିଥାଏ। ସେ ଯାହା କିଛି କହନ୍ତି ମୁଁ କେବଳ ତାହାକୁ ଅନୁସରଣ କରେ ଆଉ ସେପରି କହିଥାଏ। ମୁଁ କିଛି ହେଲେ ସ୍ୱୟଂରୁ ଜାଣେ ନାହିଁ। କାନ୍ଦୁଥିବା ଅବସ୍ଥାରେ ଏହା ତ ସେହି ନାରୀ ଜଣକ ଅଟନ୍ତି ଯେ କି ଆପଣ ଚଷମାକୁ ପିନ୍ଧୁଅଛନ୍ତି। ତାଙ୍କ କ୍ରନ୍ଦନ କରୁଥିବା କାରଣଟି ଏହିକି ଯେ ତାଙ୍କ ଉପରେ ଆତ୍ମା ଅଧିଷ୍ଠାନ କରିଛନ୍ତି। ସେହି ସ୍ଥାନରେ ଏହା ସେପରି ହିଁ ଅଟେ। ଶରୀର ମଧ୍ୟ ସ୍ଥିତ ସେହି ପୀଡ଼ା ଯଦ୍ୱାରା ଆପଣ ପୀଡିତ ଅଟନ୍ତି, ବିଶ୍ୱାସ କରନ୍ତୁ ଯେ ତାହା ଆପଣଙ୍କଠାରୁ ଦୂରେଇ ଯିବ, ପୁନଶ୍ଚ ଲେଉଟି ଆସିବ ନାହିଁ। ସେହି ନାରୀଙ୍କୁ ମୁଁ ଆଦୌ ଚିହ୍ନେ ନାହିଁ, ମୁଁ ତାଙ୍କୁ ଆଦୌ ଦେଖିନଥିଲି, ସେ ମୋତେ କଦାପି ଛୁଇଁ ନଥିଲେ, ସେ ତ ମହାଯାଜକଙ୍କୁ ଛୁଇଁଥିଲେ। ଯଦି ଆପଣ କେବଳ ବିଶ୍ୱାସ କରିପାରନ୍ତି, ଏହା ଅନ୍ୟ ଜଣେ ନାରୀଙ୍କ ଠାରେ ଆଘାତ କଲେ, ମୁଁ ଏପରି ଇଚ୍ଛା କରେ କେହି ଜଣେ ସଜ୍ଜନ ଯଦି ତାହାଙ୍କୁ ବୁଝିବାକୁ ଚାହାନ୍ତି ତେବେ ଏ ଆଡ଼କୁ ଆସନ୍ତୁ। ସେହି କ୍ରନ୍ଦନଲତା ନାରୀଙ୍କ ଆଡ଼କୁ ଅନାନ୍ତୁ। ସେହି ଅନ୍ୟ ନାରୀ ଜଣଙ୍କ ଯିଏକି ଅବିଚଳିତ ରୂପେ ବସିଅଛନ୍ତି ତାଙ୍କରି ଆଡ଼କୁ ଅନାନ୍ତୁ। ତାଙ୍କ ଠିକ୍ ପାଖରେ ବସିଥିବା ସେହି ଅନ୍ୟ ନାରୀଙ୍କୁ ଦେଖନ୍ତୁ, ସେ କାନ୍ଦୁଛନ୍ତି। ତାଙ୍କଠାରେ ହୃଦରୋଗର ବ୍ୟାଧି ରହିଛି। ସେଠାରେ ସେହି ସାଧାରଣ ନାରୀ ଜଣଙ୍କ ବସିଛନ୍ତି ଆଉ ସେ ମୋ ଆଡ଼କୁ ଚାହିଁ ରହିଛନ୍ତି। ହଁ, ଆପଣମାନଙ୍କ ସହିତ ତାହା ହିଁ ସତ୍ୟ କଥା। ଆପଣଙ୍କଠାରେ ହୃଦରୋଗର କଷ୍ଟ ରହିଥିଲା, ଆପଣଙ୍କ ତାହା ନଥିଲା କି? ତାହା ତ ଆପଣଙ୍କଠାରୁ ସୁସ୍ଥ ହୋଇସାରିଛି। ଆପଣଙ୍କ ବିଶ୍ୱାସ ଈଶ୍ୱରଙ୍କ ସହିତ କାର୍ଯ୍ୟ କରିଥିଲା, ପୁଣି ତାଙ୍କୁ ଛୁଇଁଥିଲା। ଆରେ ବା, ଏହା କିପରି ଚିତ୍ତାକର୍ଷକ ଜନକ! ଦେଖନ୍ତୁ, ସେଠାରେ ଜଣେକା ନାରୀ ମସ୍ତକ ଅବରୋଧ କରି ପ୍ରାର୍ଥନା କରୁଥିବା ଅବସ୍ଥା ରହିଛନ୍ତି, ବସିଅଛନ୍ତି ନା? ଧୂସର କେଶଧାରୀ ନାରୀ ଜଣ ଘଟନ୍ତି ସେଠାରେ ବସିଅଛନ୍ତି ଆଉ ମୋ ପାଇଁ ପୁରାପୁରି ଅପରିଚିତ ଅଟନ୍ତି। ହଁ, ଆପଣ ବୁଲି ପଡନ୍ତୁ, ବୁଲି ପଡିଥିଲେ, ତାଙ୍କରି ଆଡ଼କୁ ଚାହିଁ ଦେଖିଥିଲେ। ତାଙ୍କଠାରେ ଗଳଗଣ୍ଠ ଜନିତ ପୀଡା ଥିଲା, ତାଙ୍କଠାରୁ ଏହି କଷ୍ଟକୁ ଦୂରେଇ ନେଇଯିବା ପାଇଁ ପୁଣି ତାଙ୍କୁ ସୁସ୍ଥ କରିଦେବା ନିମନ୍ତେ ସେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଅଛନ୍ତି। ଆଉ ଆପଣ ସେହି ସମୟରୁ ଏପରି ପ୍ରାର୍ଥନା କରୁଥିଲେ, ହେ ପ୍ରଭୁ, ତାଙ୍କୁ ମୋତେ ଡାକିବାକୁ ଦିଅନ୍ତୁ। ଆଉ ତାହା ହିଁ ସତ୍ୟ କଥା ଅଟେ। ତାହା ଯଦି ସତ୍ୟ କଥା ହୋଇଥାଏ, ନିଜ ହାତ ଉପରକୁ ଉଠାନ୍ତୁ। ଆପଣଙ୍କ ପ୍ରାର୍ଥନା ବିଷୟରେ ମୁଁ କିପରି ଜାଣିପାରିଥିଲି? ତାହା ଆପଣଙ୍କଠାରୁ ଆରୋଗ୍ୟତା ଲାଭ କରିସାରିଛି। ଆପଣଙ୍କ ବିଶ୍ୱାସ ଆପଣଙ୍କୁ ସୁସ୍ଥତା ପ୍ରଦାନ କରିଅଛି। ଘରକୁ ଫେରି ଯାଆନ୍ତୁ, ପୁଣି ଆରୋଗ୍ୟ ହୋଇ ରହିଥାନ୍ତୁ। ଆପଣ ବିଶ୍ୱାସ କରନ୍ତି କି? ଆପଣ ଯଦି ବିଶ୍ୱାସ କରିପାରନ୍ତି ତେବେ ସବୁକିଛି ବିଷୟ ସମ୍ଭବ ଅଟେ। କିନ୍ତୁ ଆପଣଙ୍କୁ ନିହାତି ପକ୍ଷେ ବିଶ୍ୱାସ କରିବାକୁ ହିଁ ଅଛି। ସେହି ଅଞ୍ଚଳରେ ସେ ଅଦ୍ୟାବଧି ଭ୍ରମଣ କରୁଅଛନ୍ତି, ସେଠାରେ ବସିଥିବା ଜନତାଙ୍କ ମଧ୍ୟରେ ବିଚରଣ କରୁଅଛନ୍ତି। ଠିକ୍ ଏହି ସ୍ଥାନରେ ଶେଷ ଧାଡ଼ିରୁ ଦ୍ୱିତୀୟ ଜଣ କଟନ୍ତି, ଉଚ୍ଚ ରକ୍ତଚାପରେ ପୀଡିତ ଅଟନ୍ତି। ହେ ଭଉଣୀ, ଆପଣ ସର୍ବାନ୍ତକରଣ ସହିତ ଯଦି ବିଶ୍ୱାସ କରିବେ ତାହା ତ ସୁସ୍ଥ ହୋଇସାରିଛି। ଆପଣ ଈଶ୍ୱରଙ୍କଠାରେ ବିଶ୍ୱାସ କରନ୍ତି କି? ତାଙ୍କ ବାକ୍ୟାନୁସାରେ ଏହାକୁ ଗ୍ରହଣ କରିବେ କି? ଉତ୍ତମ କଥା, ନିଜର ହାତ ଉପରକୁ ଉଠାନ୍ତୁ। ତାହା ହିଁ ସେ ବିଷୟଟି ଥିଲା ଯାହା ପାଇଁ ଆପଣ ପ୍ରାର୍ଥନା କରୁଥିଲେ ଯେ ହେ ପ୍ରଭୁ, ପରବର୍ତ୍ତୀ ବର୍ଷରେ ମୋତେ ତାଙ୍କୁ ଡାକିବାକୁ ପ୍ରେରିତ କରନ୍ତୁ, ମୋର ଉଚ୍ଚ ରକ୍ତଚାପର ଅବସ୍ଥା କାଳରେ ଏପରି କରିବାକୁ ଦିଅନ୍ତୁ। ମୁଁ ଆପଣଙ୍କ ପାଇଁ ଜଣେ ଅପରିଚିତ ବ୍ୟକ୍ତି ଅଟେ। ତାହା ଯଦି ସତ୍ୟ କଥା ହୋଇଥାଏ ତେବେ ନିଜର ହାତ ଉପରକୁ ଉଠାନ୍ତୁ, ତେବେ ନିଜର ହାତକୁ ହଲାନ୍ତୁ। ଭଲ କଥା, ଏହା ତ ଆପଣଙ୍କ ଠାରୁ ସୁସ୍ଥ ହୋଇସାରିଛି। ଘରକୁ ଫେରି ଯାଆନ୍ତୁ, ପୁଣି ଆରୋଗ୍ୟ ହୋଇ ରହିଥାନ୍ତୁ। ଏହା ଯେ କିପରି ଧରଣ ବିଷୟ ସେ କଥାକୁ ଆପଣମାନେ ଲକ୍ଷ୍ୟ କରନ୍ତି କି? ଏହା ବିଶ୍ୱାସର ବିଷୟ ଅଟେ। ପୁଣି ଆପଣ ଏହାକୁ ଯଦି ବିଶ୍ୱାସ କରିପାରନ୍ତି, ଆପଣ ବିଶ୍ୱାସ କରନ୍ତି କି? ଦେଖନ୍ତୁ, ସେଠାରେ ଉପସ୍ଥିତ ଥିବା ସେହି ବ୍ୟକ୍ତିଗଣଙ୍କୁ ଦେଖନ୍ତୁ, ସେମାନଙ୍କ ପାଖରେ ପ୍ରାର୍ଥନାର କୌଣସି କାର୍ଖଣ୍ଡ ସୁଦ୍ଧା ରହିନାହିଁ କିମ୍ବା ଅନ୍ୟ କିଛି ସାଧନ ରହିନାହିଁ। ଆପଣମାନେ ବିଶ୍ୱାସ କରିବାକୁ ପ୍ରସ୍ତୁତ ଅଛନ୍ତି କି? ଯୀଶୁଖ୍ରୀଷ୍ଟ ଜଗତରେ ଥିବା ସମୟରେ ଯେ ପ୍ରକାର ପନ୍ଥାକୁ ଅନୁସରଣ କରି କାର୍ଯ୍ୟ କରିଥିଲେ, ଏହା ସେ ପ୍ରକାର ଧରଣର ପନ୍ଥା ଅଟେ କି? ଏହି ସ୍ଥାନରେ ତାହା ରହିଛି। ଆସିଥିବା ବ୍ୟକ୍ତି ଜଣକ ଏହି ବ୍ୟକ୍ତି ଅଟନ୍ତି କି? ଭଲ କଥା, ତାହା ଯେ ଆପଣ ପ୍ରତି କଣ କରିଥାଏ ସେ ବିଷୟକୁ ଆପଣ ଆଦୌ ଜାଣନ୍ତି ନାହିଁ। ବ୍ରାହ୍ମ ଆରାଧନାଳୟର ପ୍ରତ୍ୟେକ ଜଣ ଏହି ସ୍ଥାନଟି ଆଡ଼କୁ ହସ୍ତର ଉପର ଦିଗ ଆଡ଼କୁ କେବଳ ଲକ୍ଷ୍ୟ କରନ୍ତୁ। ଦେଖନ୍ତି ତ, ଆପଣମାନେ ବୁଝନ୍ତି ଯେ ମୁଁ ସେପରି ଭାବରେ ଆଦୌ ହାସଲ କରିନଥାଏ। ଏହା କିପରି ଧରଣ ବିଷୟ ଅଟେ? ପ୍ରଭୁଙ୍କର ଆତ୍ମା ଅଟନ୍ତି, ଏହା ଅଭିଷେକ କରୁଅଛନ୍ତି। ଅଭିଷେକ ହେବାର ଅର୍ଥ ଯେ କଣ, ସେ କଥାକୁ ଅନେକ ଲୋକ ବୁଝନ୍ତି ନାହିଁ। ସେମାନେ ବିଚାର କରନ୍ତି ଯେ ଏହାର ଅର୍ଥ ଚିତ୍କାର କରିବା ଅଟେ। ତାହା ତ ଉତ୍ଫୁଲ୍ଲିତ ହେବାର ବିଷୟ ଅଟେ। ଶକ୍ତି ତ ସୁସ୍ଥିରତାରେ ପୁଣି ଶାନ୍ତ ରହିବାରେ ଆସିଥାଏ। ବୁଝନ୍ତି ତ, ତାହା ତ ପ୍ରଭୁଙ୍କର ଆନନ୍ଦ ଅଟେ, ମାତ୍ର ଏହା ତ ସାମର୍ଥ୍ୟ ଅଟେ। ଆରୋଗ୍ୟତା ତାହା ତ ସେମାନଙ୍କୁ ସୁସ୍ଥତା ପ୍ରଦାନ କରନ୍ତି। ସେ ଦିନର ରାତ୍ରି କାଳରେ ପଙ୍ଗୁ ଅବସ୍ଥାରେ ପଡି ରହିଥିବା ସେ ଛୋଟ ବାଳିକାଟି ପ୍ରତି ସେ ଯେ କଣ କରିଥିଲେ ତାହାକୁ ବିଚାର କରନ୍ତୁ। ପ୍ରତ୍ୟେକ ସ୍ଥାନର ଅନ୍ଧ ବ୍ୟକ୍ତିଗଣଙ୍କୁ, ଅନ୍ୟାନ୍ୟ ପୀଡିତଗଣଙ୍କ ପ୍ରତି ସେ ଯେ କଣ କରିଥିଲେ ସେ ବିଷୟକୁ ଭାବି ଦେଖନ୍ତୁ। ମହାଶୟ, ଆପଣ କିପରି ଅଛନ୍ତି? ଆମେମାନେ ପରସ୍ପର ଯେ ଅପରିଚିତ ଅଟୁ ଏପରି ମୁଁ ଅନୁମାନ କରେ। ଆମେ ପରସ୍ପରକୁ ଚିହ୍ନି ନାହୁଁ। ମୁଁ ଆପଣଙ୍କୁ ଆଦୌ ଚିହ୍ନି ନାହିଁ, ପୁଣି ଆପଣ ମୋତେ ସୁଦ୍ଧା ଚିହ୍ନନ୍ତି ନାହିଁ। ଆଉ ତାହା ଯଦି ସତ୍ୟ କଥା ହୋଇଥାଏ ତେବେ ନିଜର ହାତ ଉପରକୁ ଉଠାନ୍ତୁ। ଭଲ କଥା, ଆମମାନଙ୍କ ସାକ୍ଷାତ ହେବାର ଏହା ସର୍ବପ୍ରଥମ ଅବସର ଅଟେ। ବର୍ତ୍ତମାନ ଅତିଶୟ ଭକ୍ତିଭାବ ବହନ୍ତୁ। ଏଠାରେ ଜଣେ ବ୍ୟକ୍ତି ଉପସ୍ଥିତ ଅଛନ୍ତି, ଆଉ ସେ ଓ ମୁଁ, ସେ ତ ମୋ ଠାରୁ ଅତି ଅଳ୍ପ ବୟସର। ଆମମାନେ ପରସ୍ପରର ହସ୍ତକୁ ଉପରକୁ ଉଠାଇ ରଖିଛୁ। ପୁଣି ଏହା ଯେ ଆମମାନଙ୍କର ସର୍ବପ୍ରଥମ ସାକ୍ଷାତକାର ପ୍ରଭୁଙ୍କ ନିକଟରେ ସ୍ୱୀକାର କରିବା ହେତୁ ସେପରି କରିଛୁ। ଯୀଶୁ ଏହି ବ୍ୟକ୍ତିଙ୍କୁ ଚିହ୍ନନ୍ତି, ପୁଣି ତାଙ୍କଠାରେ କିଛି ବିଶେଷ ଧରଣର ସମସ୍ୟା ଅବଶ୍ୟ ରହିଛି। ସେ ସେହି ସ୍ଥାନରେ ଠିଆ ହୋଇ ରହିଅଛନ୍ତି। ମୁଁ ତଥାପି କିଛି ଜାଣେ ନାହିଁ। ଏହା ସତ୍ତ୍ୱେ ମୁଁ ଯଦି ସତ୍ୟ କଥା କହିଥିଲି, ଯାହାକୁ ମୋର ସାକ୍ଷାତ ଦ୍ୱାରା ଈଶ୍ୱର ସିଦ୍ଧ ବୋଲି ପ୍ରମାଣିତ କରିଥିଲେ ଯେ ମୁଁ ଆପଣମାନଙ୍କୁ ସତ୍ୟ କଥା କହିଥିଲି, ଅର୍ଥାତ୍ ତାଙ୍କର କରୋନା ପ୍ରଭାବ ଯୋଗୁଁ ଆପଣମାନେ ସୁସ୍ଥ ହୋଇଥିଲେ। ଏହା ତ ଅତୀତ କାଳର ବିଷୟ, ତେଣୁ ଏହିସବୁ ସମସ୍ୟାକୁ ପାର କରିଯିବାକୁ ଆପଣମାନଙ୍କୁ ସେହି ଅସମ୍ଭବ ଧରଣ ବିଶ୍ୱାସକୁ ହାସଲ କରିବାକୁ ହିଁ ଅଛି। ଆଜି ରାତିରେ କର୍କଟ ରୋଗ ଯେ ସମ୍ପୂର୍ଣ୍ଣ ରୂପେ ଏହି ସ୍ଥାନରେ ସୁସ୍ଥତା ଲାଭ କରୁଛି, ସେ ବିଷୟକୁ ଲକ୍ଷ୍ୟ କରି ରହନ୍ତୁ। ସେମାନେ ଯେଉଁମାନଙ୍କ ଉପରେ ମୃତ୍ୟୁ କଳା ବାଦଲର ନ୍ୟାୟ ଛାୟା କରି ରହିଥିଲା, ସେମାନଙ୍କଠାରୁ ଆଗତ ହେବାକୁ ଥିବା କେତେକ ସାକ୍ଷ୍ୟକୁ ଆପଣମାନେ କେବଳ ଲକ୍ଷ୍ୟ କରନ୍ତୁ। ଆପଣଙ୍କ ଜୀବନକୁ ବଞ୍ଚାଇବା ଅଭିପ୍ରାୟରେ ଆପଣଙ୍କ ସୁଶୀଳ ଚିକିତ୍ସକ ମହାଶୟ ସମ୍ଭବତଃ ଅଶେଷ ଚେଷ୍ଟା କରିଥାଇ ପାରନ୍ତି। ଏହା ସତ୍ତ୍ୱେ ପରମେଶ୍ୱର କୌଣସି ଏକ ନିର୍ଦ୍ଦିଷ୍ଟ ବିଷୟକୁ ଯେତେବେଳେ କହନ୍ତି ତାହା ଏହା ହିଁ ଅଟେ। ପୁଣି ତାହା ତ ମୁଁ ଆଦୌ ନଥିଲି, ଏହାକୁ କରିବା ପାଇଁ ମୋର କୌଣସି କ୍ଷମତା ନାହିଁ। ପ୍ରାର୍ଥନା କରାଯିବା ନିମନ୍ତେ ପ୍ରାୟ 200 ବ୍ୟକ୍ତି ଏହି ସ୍ଥାନରେ ଉପସ୍ଥିତ ରହିଛନ୍ତି। କିଛି ସମୟ ପାଇଁ ମୁଁ କେବଳ ବିଶ୍ରାମ ଗ୍ରହଣ କରିବାକୁ ଚାହେଁ। ତତ୍ପରେ ଲୋକମାନଙ୍କ ପାଇଁ ଆମ୍ଭେମାନେ ପ୍ରାର୍ଥନା କରିବାକୁ ଆରମ୍ଭ କରିଦେବୁ। ଧାଡି ମଧ୍ୟରେ ସେମାନଙ୍କ ନିକଟକୁ ଯିବା ଦ୍ୱାରା ନୁହେଁ, ମାତ୍ର ସେମାନଙ୍କୁ ମଞ୍ଚପରକୁ ଆଣିବା ଦ୍ୱାରା। ପୁଣି ଏଠାରେ ସେମାନେ ଦଣ୍ଡାୟମାନ ଥିବା ଅବସ୍ଥାରେ ସେମାନଙ୍କ ପାଇଁ ପ୍ରାର୍ଥନା କରିବୁ। ଯେଉଁମାନେ ପ୍ରାର୍ଥନା କରାଯିବା ନିମନ୍ତେ ଇଚ୍ଛା କରନ୍ତି ସେ ସମସ୍ତଙ୍କ ନିମନ୍ତେ ମୁଁ ପ୍ରାର୍ଥନା କରିବାକୁ ଚାହିଁବି। ତଥାପି ଜନସମାଗମ ମଧ୍ୟରେ ପୁଣି ଏଠାରେ ସ୍ଥିତ ମଞ୍ଚରେ ଯେଉଁମାନେ ଉପସ୍ଥିତ ଅଛନ୍ତି ସେ ସମସ୍ତଙ୍କ ପାଇଁ ମୁଁ ଇଚ୍ଛା କରେ ଯେ ଆପଣମାନେ ବିବେଚନା କରନ୍ତୁ, ଯୀଶୁଖ୍ରୀଷ୍ଟ ଏହି ସ୍ଥାନରେ ଏତେବେଳେ ଉପସ୍ଥିତ ଅଛନ୍ତି। ସେ ବିଷୟରେ ଆପଣମାନେ ସମସ୍ତେ ଅବଗତ ଅଟନ୍ତି କି? ପ୍ରତ୍ୟେକ ଜଣ ସେ ବିଷୟରେ ଅବଗତ ଅଟନ୍ତି କି? ପୁଣି ଏହି ବିଷୟଟି ସମ୍ଭବତଃ ଆପଣମାନଙ୍କ ଚିତ୍ତରେ ସବୁଦିନ ପାଇଁ ସୁସ୍ଥିରତା ଲାଭ କରି ଥାଇପାରେ। ମୁଁ ପୁଣି ଏହି ବ୍ୟକ୍ତିଟି ଈଶ୍ୱରଙ୍କ ଆଡ଼କୁ ନିଜ ନିଜର ହାତକୁ ଆମ୍ଭେମାନେ ଏହି ସ୍ଥାନରେ ଉପରକୁ ଉଠାଇ ରଖିଅଛୁ। ଏହା ଆମମାନଙ୍କର ସର୍ବପ୍ରଥମ ସାକ୍ଷାତ ଅଟେ। ତାଙ୍କ ହୃଦୟର ଗୁପ୍ତ ଭାବକୁ ସେ ଯଦି ପ୍ରଘଟ କରିଦେବେ, ଠିକ୍ ସେହିପରି ଭାବରେ ଯେପରି କୂପ ନିକଟସ୍ଥ ଉକ୍ତ ନାରୀଙ୍କ ପ୍ରତି ସେ କରିଥିଲେ, କିମ୍ବା ଫିଲିପଙ୍କ ପ୍ରତି କରିଥିଲେ କିମ୍ବା ତାଙ୍କ ସେବାକ ସମୟରେ ସେ ଯେକୌଣସି ସ୍ଥାନରେ ତାହାକୁ କହିଥିଲେ, ଯଦି ସେ ବିଷୟକୁ ପୁରସ୍ତ କରିବେ ତେବେ ତାହା ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଦୃଢ଼ ନିଶ୍ଚୟତା ପ୍ରଦାନ କରିବ କି ଏହା ପ୍ରକୃତରେ ତାହାଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କର୍ମ ଅଟେ ବୋଲି। ମହାଶୟ, ଏହା ଆପଣ ପ୍ରତି ସେପରି ଅଟେ କି? ମୋ ନିକଟରେ କୌଣସି ପନ୍ଥା ରହି ନାହିଁ। ଆପଣଙ୍କର ସମସ୍ୟାଟି ଯେ କଣ ସେ ବିଷୟରେ ମୋର କିଛି ଧାରଣା ନାହିଁ। ଆପଣ ଜଣେ ଯେ ଖ୍ରୀଷ୍ଟିଆନ ଅଥବା ଜଣେ ପାପୀ ଅଟନ୍ତି ସେ ବିଷୟକୁ ମୁଁ କିଛି ହେଲେ ଜାଣେ ନାହିଁ। ମୁଁ ଆପଣଙ୍କୁ କିଛି କହି ନଥିଲି କିନ୍ତୁ ସେ ଜାଣନ୍ତି, ପରମେଶ୍ୱର ଜାଣନ୍ତି, କିନ୍ତୁ ମୁଁ ଆପଣଙ୍କୁ କିଛି କହି ନ ପାରେ। ଏହା ସତ୍ତ୍ୱେ ଯଦି ସେ ମୋତେ କହିଦିଅନ୍ତି, ଆପଣ ଜଣେ ଖ୍ରୀଷ୍ଟିଆନ ଅଟନ୍ତି, କାରଣ ଯେଉଁ ଆତ୍ମା ମୋ ଉପରେ ଅଧିଷ୍ଠିତ ଅଟନ୍ତି ସେହି ଅଭିଷେକଙ୍କୁ ଆପଣଙ୍କ ପ୍ରାଣଟି ଯେତେବେଳେ ଯଥାଶୀଘ୍ର ଗ୍ରହଣ କରିନି ଏହା ତାହାଙ୍କୁ ସ୍ୱାଗତ କରିଥାଏ। ତେଣୁ ଆପଣ ଜଣେ ଖ୍ରୀଷ୍ଟିଆନ ଅଟନ୍ତି ବୋଲି ମୁଁ ଜାଣେ। ପୁଣି ଆପଣ ଏକ ଘୋର ଅନ୍ଧକାରମୟ ଛାୟା ତଳେ ରହିଛନ୍ତି, ତାହା ତ ଆପଣଙ୍କ ରକ୍ତ ମଧ୍ୟରେ କିଛିଟା ସମସ୍ୟାର ବିଷୟ ଅଟେ। ଆପଣ ଚିକିତ୍ସକ ମାନଙ୍କ ନିକଟକୁ ଯାଇସାରିଛନ୍ତି, ପୁଣି ସେମାନେ ଏକ ପ୍ରକାର ଅସ୍ତ୍ରୋପଚାରକୁ ସମ୍ପନ୍ନ କରିବାକୁ ଅପେକ୍ଷାରତ ଅଟନ୍ତି, ଆଉ ସେହି ଅସ୍ତ୍ରୋପଚାରଟି ଏପରି ଅଟେ। ମୁଁ ସେମାନଙ୍କର କଥାବାର୍ତ୍ତାକୁ ଶୁଣେ, ଦୁଇଜଣ ଚିକିତ୍ସକ ପରସ୍ପର ମଧ୍ୟରେ ପରାମର୍ଶ କରୁଅଛନ୍ତି, ପୁଣି ଯେଉଁ ଜୀବାଙ୍ଗଟି ପିଢ଼େଇ ରୂପେ ପରିଚିତ ତାହାକୁ ଆପଣଙ୍କ ଶରୀରରୁ କାଟି ବାହାର କରିଦେବାକୁ ସେମାନେ ଇଚ୍ଛା କରନ୍ତି। ତାହିଁ ସତ୍ୟ କଥା, ଆପଣ ଏହି ସହରର ବାସିନ୍ଦା ନୁହନ୍ତି, ମାତ୍ର ଆପଣ ସେପରି ଜଣାଶୁଣା ଏକ ବିରାଟ ସହରରୁ ଆସିଅଛନ୍ତି ଯେଉଁଠାରେ କୌଣସି ଏକ ଧର୍ମମତର ଏକ ସୁପ୍ରସିଦ୍ଧ ବିଦ୍ୟାଳୟ ରହିଛି, ଆଉ ତାହା ହିଟନ୍ ସହର ଅଟେ। ଆପଣଙ୍କ ନାମ କାର୍ଲ ରୋଡେସ୍ ଅଟେ, ରୋଡେସ୍, କାର୍ଲ ରୋଡେସ୍, ଏପରି କିଛି ନାମ ତାହା ଅଟେ। ମହାଶୟ, ଭଲ କଥା, ଆପଣ ନିଜର ସର୍ବାନ୍ତକରଣ ସହିତ ଯଦି ବିଶ୍ୱାସ କରନ୍ତି ତେବେ ଆପଣ ନିଜର ଗୃହକୁ ଫେରିଯାଇ ପାରନ୍ତି, ଆଉ ଈଶ୍ୱର ଆପଣଙ୍କ ଜୀବନକୁ ରକ୍ଷା କରିଦେବେ। ଆପଣ ଏହାକୁ ବିଶ୍ୱାସ କରନ୍ତି କି? ଆସନ୍ତୁ ପ୍ରାର୍ଥନା କରିବା। ଆମେ ସମସ୍ତେ ପ୍ରାର୍ଥନା କରିବା। ପ୍ରଭୁ ଯୀଶୁ, ଏହି ଭାଇଙ୍କୁ, ଆମମାନଙ୍କର ଏହି ଭାଇଙ୍କ ମଧ୍ୟରୁ ଅଧମତାର ବିଷୟଟିକୁ ଏତେବେଳେ ଦୂରକୁ ଫିଙ୍ଗି ଦେଉଛି, ଆଉ ପ୍ରଭୁ ଯୀଶୁଙ୍କ ନାମରେ ଈଶ୍ୱରଙ୍କ ଗୌରବ ପାଇଁ ସେ ଜୀବିତ ରହନ୍ତି। ଆମେନ୍। ହେ ଭାଇ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆନନ୍ଦ କରୁ କରୁ ନିଜ ମାର୍ଗରେ ଅଗ୍ରସର କରନ୍ତୁ, ସ୍ୱଗୃହକୁ ଫେରିଯାଆନ୍ତୁ। କେତେଜଣ ବ୍ୟକ୍ତି ନିଜର ସର୍ବାନ୍ତକର ସହିତ ବିଶ୍ୱାସ କରନ୍ତି? ପ୍ରାର୍ଥନା କରାଯିବା ପାଇଁ ଆସିଥିବା ଜନତା କେବଳ ସେତିକିଟି ଅଟନ୍ତି କି? ଭଲ କଥା, ଆପଣ ସେଠାରେ ବସିଥିବା ସମୟରେ ଆପଣଙ୍କ ପିଠି ପାଖରେ ଯନ୍ତ୍ରଣାଟି ଆପଣଙ୍କଠାରେ ସୁସ୍ଥ ହୋଇସାରିଛି, ତେଣୁ ଆପଣ ସୁଦ୍ଧା ନିଜ ଘରକୁ ଫେରିଯାଇ ପାରନ୍ତି। ନିଜ ସର୍ବାନ୍ତର ସହିତ କେବଳ ବିଶ୍ୱାସ କରନ୍ତୁ। ଆପଣ ଏହାକୁ ଯଦି ବିଶ୍ୱାସ କରିବେ ତେବେ ଆପଣଙ୍କର ବାତରକ ଆପଣଙ୍କୁ ଆଉ ବ୍ୟତିବ୍ୟସ୍ତ କରିବ ନାହିଁ, କେବଳ ଅଚିନ୍ତା ହୋଇ ଫେରି ଯାଆନ୍ତୁ। ହେ ଭାଇ, ଆପଣ ଯଦି ଇଚ୍ଛା କରିବେ ତେବେ ଈଶ୍ୱରଙ୍କ ନାମକୁ ଗୌରବ ଦେଉଥିବାରୁ ପୁଣି ମହିମା ଦେଉଥିବାରୁ ଫେରି ଯାଆନ୍ତୁ। ଭଲ କଥା, ଆପଣଙ୍କର ଯନ୍ତ୍ରଣାଟି ଆପଣଙ୍କୁ ଆଉ ବ୍ୟତିବ୍ୟସ୍ତ କରିବ ନାହିଁ, ତେବେ ଈଶ୍ୱରଙ୍କୁ ଗୌରବ ଦେଉଥିବାରୁ ପୁଣି ତାଙ୍କ ମହିମା କରୁଥିବାରୁ ଫେରି ଯାଆନ୍ତୁ। ଏହା ହିଁ ଯଥୋଚିତ ବିଷୟ। ଆପଣମାନେ ନିଜର ସର୍ବାନ୍ତକରଣ ସହିତ ବିଶ୍ୱାସ କରନ୍ତି କି? କେତେଜଣ ବ୍ୟକ୍ତି ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତି? ବର୍ତ୍ତମାନ କିଛି କ୍ଷଣ ପାଇଁ ମୁଁ ଏହି ସ୍ଥାନକୁ ଓହ୍ଲାଇ ଆସିବାକୁ ଯାଉଛି।